हे भाई परमेश्वर आपणको आशीर्वाद करंतु। बंधुगण शुभ प्रभातर अभिनंदन जनाए। एही प्रातः कालरे उपासनालय उपस्थित थिबार समयटि भीषण गरम अवस्था अटे, तथापि एही स्थानरे उपस्थित रहिबाटा प्रकृत आह्लादर विषय। तेणुकरी एही उपासनारे उपस्थित होई पारिथिबा विषय निमन्ते आम्भे माने अतिशय प्रसन्न अटु। मु पूर्वरु सूचित करि सारिअछि जे मु दानियलंक 70 सप्ताहर प्रसंगटिर उपरे अध्ययनरत थिलि। ଅନ୍ୟାନ୍ୟ ସୁଷମାଚାରକୁ ଏହା ସହିତ ସମ୍ପର୍କ ସ୍ଥାପନ କରାଇବ। ଏଥିପୂର୍ବେ କି ସପ୍ତ ମୋହର ଉପରେ ଆମମାନେ ଧ୍ୟାନ ଲଗାଇପାରୁ, ଯେଉଁଗୁଡ଼ାକ ଏପରି ଅଟେ, ଅର୍ଥାତ୍ ସପ୍ତ ମୋହର, ସପ୍ତ ବିପତ୍ତି, ସପ୍ତ ତୁରୀ, ତିନୋଟି ବିପତ୍ତି, ସୂର୍ଯ୍ୟ ମଧ୍ୟରେ ଅବସ୍ଥିତ ନାରୀ, ରକ୍ତିମ ଶୟତାନଙ୍କୁ କାଢି ପକାଇବା, 144,000 ଲୋକଙ୍କର ମୁଦ୍ରାଙ୍କନ ହେବା, ଏହି ସକଳ ଘଟଣା ଏହି ସମୟର ବ୍ୟବଧାନରେ ସଂଘଟିତ ହୁଏ। ସୁତରାଂ ଏହି ବିଷୟବସ୍ତୁକୁ ସର୍ବପ୍ରଥମେ ଗ୍ରହଣ କରି ଶିକ୍ଷା ଦେବାକୁ ମୁଁ ବିଚାର କରିଅଛି। ତଥାପି ଏହା ଭୀଷଣ ଗରମର ସମୟ ଅଟେ। ଆମମାନେ କରିପାରିଲା ଭଳି ଅଧିକ ବିଳମ୍ବିତ ସମୟ ଧରି ଆଦୌ ବସି ରହିବାକୁ ଲକ୍ଷ୍ୟ ରଖି ନାହୁଁ। ଏହା ପ୍ରକୃତରେ ଏପରି ଏକ ଅବସ୍ଥାର ସମୟ ଯାହାକୁ ବିପରୀତ ଋତୁ ବୋଲି ପ୍ରାୟତଃ କୁହାଯାଏ, ଅର୍ଥାତ୍ ଯେଉଁ ସମୟର ଘଡ଼ିରେ ଲୋକମାନେ ପ୍ରାୟତଃ ଉପାସନାଳୟକୁ ଆସିବାକୁ ମଙ୍ଗି ନଥାନ୍ତି। ପୁଣି ମୁଖ୍ୟତଃ ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତଙ୍କ ନିକଟରେ ବାତାନୁକୂଳ ପ୍ରକୋଷ୍ଠ ଗୁଡ଼ାକର ବନ୍ଦୋବସ୍ତ ରହିଛି। ପୁଣି ସେପରି କିଛି ସୁବିଧା ଗୁଡ଼ିକ ରହିଛି ଯେଉଁସ୍ଥଳରେ ଏହା ଅତିଶୟ ଆରାମଦାୟକ ବିଷୟ ଅଟେ। ଆମ୍ଭେମାନେ ସେପରି ଅବସ୍ଥାକୁ ଯେ ଲାଭ କରିପାରିଥାନ୍ତୁ ଏପରି ଆଶା କରିଥାଉ, ତଥାପି ଏହି ଉପସ୍ଥିତ ସମୟରେ ଆମମାନେ ଏହାକୁ ଆଦୌ ହାସଲ କରି ନପାରୁ। ଆମ୍ଭମାନଙ୍କର ଏକାଧିକ ପୂର୍ବଜ ଭୀଷଣ ଖରାପ ତାତିରେ ବସି ରହୁଥିଲେ। ବାତାନୁକୂଳ ପ୍ରକୋଷ୍ଠଟିଏ ନଥିବା କାରଣରୁ ଲୋକମାନଙ୍କ ନିକଟରେ ମୁଁ ଯେତେବେଳେ ଦୁଃଖ ପ୍ରକାଶ କରୁଅଛି, ସେତେବେଳେ ମୋହର ବିଚାର ଆଫ୍ରିକା ଦେଶ ଆଡ଼କୁ ଚାଲିଯାଉଛି, ଯେଉଁ ସ୍ଥାନରେ ସେମାନେ ପ୍ରଚଣ୍ଡ ଝଡ଼ ପରିବେଶ ମଧ୍ୟରେ ଘେରି ରହିଥିବା ସ୍ଥାନରେ ବସି ରହନ୍ତି। ପୁଣି ସେହି ନାରୀଗଣ ସେମାନଙ୍କ ମୁଖମଣ୍ଡଳ ଉପରେ କେଶଗୁଚ୍ଛକୁ ଲଟକି ରହିଥିବା ଅବସ୍ଥାରେ ଥାଇ ଦିନ ତମାମ ଆଉ ରାତି ତମାମ ବସି ରହନ୍ତି। ପୁଣି ଯେଉଁ ସ୍ଥାନରେ ସେମାନେ ଶୋଇ ରହିଥାନ୍ତି ସେହି ସ୍ଥାନରୁ ଅନ୍ୟ କୌଣସି ସ୍ଥାନକୁ ନ ଯାଇ ସେଠାରେ ପଡି ରହିଥାନ୍ତି। ଭୋଜନ ପାନ ନ କରି କିମ୍ବା ଅନ୍ୟ କୌଣସି କର୍ମକୁ ନ କରି ଗୋଟିଏ କିମ୍ବା ଦୁଇଟି ଶବ୍ଦକୁ କେବଳ ସ୍ୱୀକାର କରିବା ନିମନ୍ତେ ସେହି ସ୍ଥାନରେ ଅବିଚଳିତ ରୂପେ ପଡି ରହିଥାନ୍ତି। ପ୍ରଭୁଙ୍କ ବିଷୟରେ କେତେବେଳେ କେମିତି ସେପରି କରିବାକୁ ବଦ୍ଧ ପରିକର ହୋଇ ରହିଥାନ୍ତି। ମୁଁ ତ ମେକ୍ସିକୋ ଜାଗାର ବିଷୟରେ ଚିନ୍ତା କରିପାରେ। ସେଠାରେ ଏପରି ପ୍ରବଳ ଗରମ ଥିଲା ଯେ ମୁଁ ସେଠାରେ ବାତାନୁକୂଳ ପ୍ରକୋଷ୍ଠରେ ବସିଥିଲି, ତଥାପି ସ୍ୱୟଂକୁ ପଙ୍ଖା କରିବାକୁ ଚେଷ୍ଟା କରୁଥିଲି। ଆଉ ସେହି ଲୋକମାନଙ୍କୁ ଯେଉଁମାନେ ସକାଳର 9 ଘଣ୍ଟା ସମୟରେ ସେହି ଆଖଡ଼ା ସ୍ଥାନକୁ ଆସୁଥିଲେ, ପୁଣି ବସିବା ନିମନ୍ତେ ସ୍ଥାନଟିଏ ସୁଦ୍ଧା ପାଇପାରିନଥିଲେ। ପୀଡିତ ବ୍ୟକ୍ତିଗଣ, ଅସହ୍ୟ ପୀଡ଼ାଗ୍ରସ୍ତ ଲୋକଗୁଡ଼ାକ, ମୃତପ୍ରାୟ ପୀଡ଼ିତଗଣ, କର୍କଟ ରୋଗଗ୍ରସ୍ତ ଗଣ, ଆନ୍ତରିକ ଘାରେ ପୀଡ଼ିତଗଣ, ପୁଣି ପୀଡ଼ିତା ମାତାଗଣ, ସୁକୁମାର ମୃତବ ଶିଶୁଗଣ ସହିତ ପୁଣି ଅନ୍ୟାନ୍ୟ ରୋଗୀଗଣଙ୍କ ସହିତ ସେଠାରେ ଉପସ୍ଥିତ ଥିଲେ। ସେମାନେ ସେଠାରେ ଉତ୍ତପ୍ତ ଖରାରେ ଠିଆ ହୋଇଥିଲେ, କୌଣସି ସ୍ଥାନରେ ଛାଇ ଟିକେ ସୁଦ୍ଧା ନଥିଲା। କେବଳ ଜଣେ ଅନ୍ୟ ଜଣଙ୍କ ଉପରେ ଆହୁରି ପଡି ଦିବା 9 ଘଣ୍ଟା ଠାରୁ ରାତ୍ରି 9 ଘଣ୍ଟା ପର୍ଯ୍ୟନ୍ତ ଜଗି ରହିଥିଲେ। ଜଣେ ଅନୁବାଦଙ୍କ ମାଧ୍ୟମରେ କେବଳ ଅଧଘଣ୍ଟାର ବାକ୍ୟକୁ ଶୁଣିବା ନିମନ୍ତେ ଉପସ୍ଥିତ ଥିଲେ। ପୁଣି ପ୍ରଭୁଙ୍କର ସକଳ କର୍ମକୁ ଦେଖିବାକୁ ସଜାଗ ଅବସ୍ଥାରେ ରହିଥିଲେ, ସେଠାରେ ବସି ରହିଥିଲେ ଆଉ ତିନ୍ତୁଥିଲେ। ବିରାଟ ପୁଣି ଓଜନିଆ କିସମର ମୋଟା ବସ୍ତ୍ରକୁ ପିନ୍ଧି ରହିଥିଲେ, ଯାହାକୁ ସେମାନେ ଖରା ଆଉ ଶୀତ ସମୟରେ ପିନ୍ଧନ୍ତି। କେବଳ ସେପରି ଧରଣର ବସ୍ତ୍ରକୁ ସେମାନେ ହାସଲ କରି ରହିଥିଲେ। ତତ୍ପରେ ଜଙ୍ଗଲ ଗୁଡ଼ାକ ମଧ୍ୟରେ ବାସ କରି ରହିଥିବା ଅଧିବାସୀମାନଙ୍କ ବିଷୟକୁ ମୁଁ ଚିନ୍ତା କରେ। ସେହି ପୀଡିତ ଲୋକମାନଙ୍କୁ ସେମାନେ ସଭାସ୍ଥାନକୁ ବୋହି ଆଣୁଥିଲେ, ଯେଉଁମାନେ ଚାଲି ବୁଲି ପାରିବାକୁ ସୁଦ୍ଧା ଅକ୍ଷମ ଥିଲେ। ତତ୍ପରେ ଭାରତ ବର୍ଷରେ ସେହି ଅରଣ୍ୟବାସୀଗଣ ପରକୁ ପର, ତଳକୁ ଉପରକୁ ହୋଇ କାଠର ବିଡ଼ା ଗୁଡ଼ିକୁ ସଜାଡ଼ି ପ୍ରସ୍ତୁତ ହୋଇଥିବା ଛପର ଘରେ ବାସ କରି ରହନ୍ତି। ଆଉ କୁଷ୍ଠ ରୋଗ ତଥା ଅନ୍ୟାନ୍ୟ ଭୀଷଣ ପୁଣି ଅସାଧ୍ୟ ରୋଗରେ ଗ୍ରସ୍ତ ଥିବା ଲୋକଗୁଡ଼ାକୁ ଘର ମଧ୍ୟରୁ ବଳପୂର୍ବକ ଘୋଷାରି ଆଣି ବାହାରର ଦାଣ୍ଡକୁ ଠେଲି ଦିଅନ୍ତି। ବାହାରର ଗଳିକନ୍ଦିରେ ଆବର୍ଜନାମୟ ସ୍ଥାନରେ ସେମାନଙ୍କୁ ପକାଇ ଦିଅନ୍ତି। ପୁଣି ସେହି ସ୍ଥାନରେ ଉତ୍ତପ୍ତ ରୌଦ୍ର, ତାପରେ ଭୀଷଣ ଖରା, ଝାଞ୍ଜିରେ ପବନରେ ସେମାନେ ବାହାରେ ନିର୍ବିକାର ହୋଇ ପଡି ରହିଥାନ୍ତି। ସେହି ସ୍ଥାନରୁ କୌଣସି ଅନ୍ୟ ସ୍ଥାନକୁ ହଲଚଲ ସୁଦ୍ଧା କରନ୍ତି ନାହିଁ, ପୁଣି କୌଣସି ପ୍ରକାରେ ଆପତ୍ତି ଅଭିଯୋଗ ସୁଦ୍ଧା କରିନଥାନ୍ତି। ତଥାପି ଖରା ବର୍ଷରେ, ଝଡ଼ ବତାସରେ, ଅବାଧରେ ସେହି ସ୍ଥାନରେ ପଡି ରହିଥାନ୍ତି। ପୁଣି କୌଣସି ପ୍ରକାରେ ଅଭିଯୋଗ ନ କରି କେବଳ ନିଜର ଆତ୍ମାକୁ ବଞ୍ଚାଇ ରଖିବା ଅଭିପ୍ରାୟରେ ପରମେଶ୍ୱରଙ୍କ ବାକ୍ୟକୁ କେତେବେଳେ କେମିତି ଆଦରି ନେବାକୁ ସେହି ସ୍ଥାନରେ ବସି ରହିଥାନ୍ତି। ତେବେ ଆମମାନେ ଆଜି ସକାଳେ କାହିଁକି ଦୁଃଖ ପ୍ରକାଶ କରିବା, ଯେତେବେଳେ ଆମମାନଙ୍କ ମୁଣ୍ଡ ଗୁଞ୍ଜିବାକୁ ଉପରେ ଛାତ ରହିଛି, ପୁଣି ପଙ୍ଖା ମଧ୍ୟ ଘୁରୁଛି। ଏହା ସତ୍ତ୍ୱେ ଏ ବିଷୟ ଘେନି ଆମମାନେ ଯଦି କୌଣସି ଆପତ୍ତି ଅଭିଯୋଗ କରୁ, ତେବେ ଆମମାନଙ୍କୁ ଏଥିପାଇଁ ଲଜ୍ଜା କରିବା ଉଚିତ। ଯେପରି ଆପତ୍ତି ଅଭିଯୋଗ କରୁଥିବା କାରଣରୁ ଆମମାନଙ୍କୁ ନିହାତି ପକ୍ଷେ ଲଜ୍ଜା ଲାଗିବା ଉଚିତ। ଏହି ପ୍ରଭାବରେ ମୁଁ ସେହି ଦ୍ୱୀପଟିର ବିଷୟକୁ ମନେ ପକାଏ, ଯେଉଁ ସ୍ଥାନକୁ ଏହି କିଛି ଦିନ ପୂର୍ବେ ମୁଁ ଯାଇଥିଲି। ସେ ଦ୍ୱୀପଟି ଦକ୍ଷିଣ ତଟବର୍ତ୍ତୀ ସମୁଦ୍ରୀ ଇଲାକାରେ ଅବସ୍ଥିତ। ସେଦିନ ରାତ୍ରିବେଳା ମୁଁ ସେଠାରେ ଏକ ଉପାସନାକୁ କରୁଥିଲି, ଆଉ ସେଠାରେ ଏକ ପ୍ରଚଣ୍ଡ ଝଡ଼ ସୂତ୍ରପାତ ହୋଇଥିଲା। ସେପରି ଧରଣର ଏକ ଉନ୍ମତ୍ତ ଭୀଷଣ ଝଡ଼କୁ ମୁଁ ଏଥିପୂର୍ବେ କଦାପି ଦେଖିନଥିଲି। ତୁହାକୁ ତୁହା ପରକୁ ପର କରି ଭୀଷଣ ବିଜୁଳି ଚମକୁଥିଲା, ସମସ୍ତ ରାଷ୍ଟ୍ର ବିଜୁଳିରେ ତ୍ରସ୍ତ ହୋଇପଡିଥିଲା। ତତ୍ପରେ ପବନର ଝୁଙ୍କ ଏତେ ପ୍ରଚଣ୍ଡ ଥିଲା ଯେ ଗଛ ଗୁଡାକ ମୂଳରୁ ଉତ୍ପାଟିତ ହୋଇ ଧରାଶାୟୀ ହେଉଥିଲେ। ତେଣୁ ମୁଁ ସ୍ୱୟଂକୁ କହିଥିଲି, ଭଲ କଥା, ମୋ ପାଇଁ ଏହା ଉଚିତ ହେବ ଯେ ମୁଁ ନିଜର ସୁଟ୍କୁ ଖୋଲି ପକାଏ, ଯେହେତୁ ସେଠାରେ କେହି ଜଣେ ହେଲେ ସୁଦ୍ଧା ଉପସ୍ଥିତ ନଥିବେ। କିଛି କ୍ଷଣ ଉତ୍ତାରେ ଛୋଟ ମୋଟର ଗାଡ଼ିଟି ଆସି କବାଟ ପାଖରେ ଲାଗିଲା। କେହି ଜଣେ ବ୍ୟକ୍ତି କବାଟ ଠକ୍ ଠକ୍ କରି କହିଲେ, ଆପଣ ଯିବା ପାଇଁ କଣ ପ୍ରସ୍ତୁତ ଅଛନ୍ତି ତ? ସେହି ଯୁବକ ବ୍ୟକ୍ତିଙ୍କୁ ମୁଁ ପଚାରିଥିଲି, ଯେହେତୁ ସେ ଇଂରାଜୀ ଭାଷା କହିପାରୁଥିଲେ, ମୁଁ ପଚାରିଥିଲି ସେହି ସ୍ଥାନରେ କୌଣସି ଲୋକ ବାକ ଅଛନ୍ତି କି। ସେ କହିଥିଲେ, ବଲ୍ ପାର୍କ ସ୍ଥାନଟି ଏପରି ଭାବରେ ଲୋକାରଣ୍ୟ ହୋଇ ପଡିଛି ଯେ ଆପଣ ସେହି ସ୍ଥାନକୁ ଅକ୍ଲେଶରେ ବାହାରି ଆସିବାଟା ଅସମ୍ଭବ ଧରଣର ବିଷୟ ଅଟେ। ତେଣୁ ମୁଁ ତାଙ୍କୁ ପଚାରିଥିଲି, ତୁମର କହିବାର ଅର୍ଥ ଏହି କି ଏପରି ଅବସ୍ଥା ମୁଖରିତ ବେଳାରେ ଲୋକମାନେ ତଥାପି ସେଠାରେ ଜଗି ବସିଛନ୍ତି? ମୁଁ କହିଥିଲି, ସେପରି ଏକ ଭୀଷଣ ଭୀଷଣ ତୋଫାନର ସମୟରେ ସେମାନେ ସେଠାରେ ଉପସ୍ଥିତ ଅଛନ୍ତି କି? ସେ କହିଲେ, ସେମାନେ ପରମେଶ୍ୱରଙ୍କଠାରୁ ବଚନ ଶୁଣିବାକୁ ଆଗ୍ରହୀ ଅଟନ୍ତି। ସୁତରାଂ ମୁଁ ସେହି ସ୍ଥାନକୁ ଯାଇଥିଲି। ସେଠାରେ ନାରୀଗଣ, ଯୁବତୀଗଣ, କିଶୋର କିଶୋରୀଗଣ ଉପସ୍ଥିତ ଥିଲେ। ସେମାନେ ତ ଆଦୌ ଗଣ୍ଡଗୋଳ କରୁନଥିଲେ, ଥଟ୍ଟା ପରିହାସ ମଧ୍ୟ କରୁନଥିଲେ, ପୁଣି ଚୁଇଙ୍ଗମ୍ ଚୋବାଉ ନଥିଲେ, କିମ୍ବା ସେମାନଙ୍କ ଯୁବକ ବନ୍ଧୁମାନଙ୍କ ସହିତ ଗପସପ କରୁନଥିଲେ। ପ୍ରତିଟି ବାକ୍ୟର ସହିତ ସେମାନେ ତନ୍ମୟ ହୋଇ ରହିଥିଲେ, ସେଥିରେ ଆକର୍ଷିତ ହୋଇ ରହିଥିଲେ। କୌଣସି ଆଡ଼କୁ ଚଳପ୍ରଚଳ ନ କରି ଶାନ୍ତ ସୁସ୍ଥ ଭାବରେ ବସି ରହି ବାକ୍ୟ ଶୁଣୁଥିଲେ। ବେଦୀର ଆହ୍ୱାନକୁ ଦତ୍ତ ହୋଇଥିଲେ, କେବଳ ଥରକ ପାଇଁ ବେଦୀ ନିକଟକୁ ଆସିବା ପାଇଁ ନିମନ୍ତ୍ରଣ କରାଯାଇଥିଲା। ପୁଣି ଏକାଧିକ ସହସ୍ର ଜନତା ଲୋତକ ଭରା ଚକ୍ଷୁରେ ଲୁହ ଗଡ଼ାଇ ଗଡ଼ାଇ ଈଶ୍ୱରଙ୍କୁ ନିଜ ନିଜର ହସ୍ତଦୟକୁ ଟେକି ଆପଣମାନଙ୍କ ପ୍ରାଣ ନିମନ୍ତେ ଅନୁଗ୍ରହ ଭିକ୍ଷା କରୁଥିଲେ। 17-18 ବର୍ଷ ବୟସର ବାଳକ ଆଉ ବାଳିକାଗଣ ସେମାନେ ଥିଲେ, ଅଧିକାଂଶ ସେହି ବୟସର ଅବସ୍ଥାରେ ପହଞ୍ଚି ସାରିଥିଲେ। ଆପଣମାନେ ବୁଝନ୍ତୁ, ଏପରିକି ଶୁଣିବା ନିମନ୍ତେ ବୃଦ୍ଧ ବୃଦ୍ଧାଗଣଙ୍କୁ ମନୋନିବେଶ ପୂର୍ବକ ଆଗ୍ରହୀ କରିବାଟା ଅତିଶୟ କଷ୍ଟକର ବ୍ୟାପାର, ଯେହେତୁ ସେମାନେ ଶୁଣିପାରିବାକୁ ଅକ୍ଷମ ଅଟନ୍ତି। ତେଣୁ ଏହା ବିଜିତ କରାଇଥାଏ ଯେ ଅଭିଯୋଗ କରିବାକୁ ଆମ୍ଭମାନଙ୍କ ନିକଟରେ କୌଣସି କାରଣ ଆଦୌ ନାହିଁ। ପରମେଶ୍ୱରଙ୍କୁ ଧନ୍ୟବାଦ କରନ୍ତୁ, ଆଜ୍ଞା ହଁ ତାହା ହିଁ। ଏହି ଆରାଧନାଳୟକୁ ଅନ୍ୟାନ୍ୟ ଆମେରିକାମାନଙ୍କ ପରି ଆମମାନେ ଆଧୁନିକ କରି ପ୍ରସ୍ତୁତ କରିବାକୁ ଆଗ୍ରହୀ ଅଟୁ, କିନ୍ତୁ ଆମମାନେ ଏହାକୁ ସେପରି କରି ପ୍ରସ୍ତୁତ କରିପାରୁନାହୁଁ। ସୁତରାଂ ଆମ ପାଖରେ ଯାହା କିଛି ବସ୍ତୁ ଉପଲବ୍ଧ ଅଟେ ସେଗୁଡ଼ାକୁ ଆମମାନେ ଉପଯୋଗ କରୁ। ପୁଣି ଏକ ଛୋଟକାଟ ବିଷୟ ଯାହାକୁ ମୁଁ ଲକ୍ଷ୍ୟ କଲି, ତାହାକୁ ଏହି ଆରାଧନାଳୟରେ ପୁନଶ୍ଚ ଆରମ୍ଭ କରିବାକୁ ମୁଁ ମନସ୍ଥ କରିଅଛି। କେତେ ଜଣଙ୍କ ପାଖରେ ବାଇବଲ ଅଛି? ନିଜ ନିଜର ହାତ ଗୁଡାକୁ ଉପରକୁ ଉଠାନ୍ତୁ। ଖୁବ୍ ଭଲ କଥା। ପ୍ରାର୍ଥନା କରିବା ପୂର୍ବେ ଆସନ୍ତୁ ଆମମାନେ ଗୀତ ସଂହିତା 99 ଅଧ୍ୟାୟକୁ ଖୋଲିବା। ଭାଇ ନେଭିଲ, ଆମମାନେ ସେପରି କରୁଥିଲୁ, ଅନେକ ବର୍ଷ ପୂର୍ବେ ଆମମାନେ ଏହାକୁ ସେପରି କରିଆସୁଥିଲୁ, ହୋଇପାରେ ମୁଁ ତାହାକୁ ଜାଣେ ନାହିଁ। ଏହି ପ୍ରାତଃକାଳରେ ଆପଣମାନେ ଗୀତ ସଂହିତା ପୁସ୍ତକକୁ ପାଠ କରିଥିଲେ କି? ନୁହେଁ, ମୁଁ ମଣ୍ଡଳୀ ନିମନ୍ତେ ଏହା ଚାହେଁ ଯେ ସେମାନେ ଗୀତ ସଂହିତାର କେତେକ ଅଂଶକୁ ପାଠ କରନ୍ତୁ। ଆଜିର ପ୍ରାତଃକାଳରେ ମୋର ଅଧ୍ୟୟନ ପ୍ରକୋଷ୍ଠ ମଧ୍ୟରେ ମୁଁ ଯେତେବେଳେ ବସିଥିଲି, ଏହି ସୁସମାଚ ଉପରେ ପୁଣି ବାକ୍ୟ ଉପରେ ଧ୍ୟାନମଗ୍ନ ହୋଇ ରହିଥିଲି। ମୁଁ ବିଚାର କଲି, ତୁମେ ତ ଜାଣ ସେ ସମସ୍ତଙ୍କୁ ପୁନର୍ବାର ଗୀତ ସଂହିତା ପୁସ୍ତକରୁ ପାଠ କରିବାକୁ ମନ୍ତ୍ରଣା ଦେବାଟା ଶ୍ରେୟସ୍କର ବିଷୟ ହେବ। ମୁଁ ଏହାକୁ ଆନ୍ତରିକତାର ସହିତ ଖୁବ୍ ପସନ୍ଦ କରେ। କିଛିଟା ସମୟ ବିଳମ୍ବ ହେବାର କାରଣଟି ଏପରି, ସେମାନେ ଚେୟାନିରୁ ଏକ ଲମ୍ବା ଦୂରଭାଷ ସମ୍ପର୍କକୁ ମୋ ସହିତ ସ୍ଥାପନ କରିଥିଲେ, ସେହି ହେତୁରୁ ମୁଁ ବିଳମ୍ବ କରି ପକାଇଲି। ଆଉ ଗୀତ ସଂହିତାର ପୁସ୍ତକରୁ ଆମେମାନେ ଯେତେବେଳେ ପାଠ କରିବାକୁ ପୃଷ୍ଠାଗୁଡ଼ିକ ଓଲଟାଇବାକୁ ପ୍ରୟାସ କରୁଅଛୁ, ସେତେବେଳେ କେତେକ ସୂଚନା ଦେବା ପାଇଁ ମୋ ପାଖରେ କିଛିଟା ବିବରଣୀ ରହିଛି, ଯାହାକୁ କିଛି କ୍ଷଣ ପୂର୍ବେ ମୋର ହସ୍ତଗତ କରାଯାଇଛି। ତାହା ଗୀତ ସଂହିତାର 99 ଅଧ୍ୟାୟର ଅଂଶଟି ଅଟେ। ବର୍ତ୍ତମାନ ସମୟରୁ ଆରମ୍ଭ କରି ଏହି ଉପାସନାଳୟରେ ହେବାକୁ ଥିବା ସକଳ ପ୍ରକାରର ଆଧ୍ୟାତ୍ମିକ ସଭାର ସୂଚନା ପୁଣି ଅଭିଯାନ ଗୁଡାକର ସମ୍ବନ୍ଧରେ ସୂଚନା ଗୁଡାକ ଜେଫରସନଭିଲର କାର୍ଯ୍ୟାଳୟରୁ ଘୋଷିତ ହେବ। ତେଣୁ ଯେ କେହି ବ୍ୟକ୍ତି ଉପାସନା ଗୁଡିକର ବିଷୟରେ ଜାଣିବାକୁ ଇଚ୍ଛୁକ ଥାନ୍ତି ସେମାନେ ନିଶ୍ଚିତ ରୂପେ ନିବନ୍ଧିତ କରାଇବେ। ଅର୍ଥାତ୍ ଆପଣମାନେ ନିଜ ନିଜର ନାମ ଆଉ ଠିକଣା ଗୁଡାକ ଏହି ସ୍ଥାନରେ କେବଳ ଲେଖାଇଦେବେ, ନତୁବା ଆଜିର ରାତ୍ରିକାଳୀନ ଉପାସନାରେ ଉପାସନାର ଅନ୍ତେ ଏହି ପ୍ରଚାର ମଞ୍ଚ ଉପରେ ନିଜ ନିଜର ଠିକଣା ଗୁଡାକ ଛାଡ଼ିଯିବେ। ସୁତରାଂ ଆପଣମାନଙ୍କ ନିକଟକୁ ଉପାସନାକୁ ଆସିବା ନିମନ୍ତେ ପୁଣି ଉପାସନା ଗୁଡିକର ନିମନ୍ତେ ଉଚିତ ପ୍ରକାରର ବନ୍ଦୋବସ୍ତ ଗୁଡାକୁ କରିବା ନିମନ୍ତେ ଯଥା ସମୟରେ ଆପଣମାନଙ୍କ ନିକଟକୁ ସୂଚନା ପ୍ରେରିତ ହେବ, ତାହା ଏହା ହିଁ ଅଟେ। ଭବିଷ୍ୟତରେ କେହି ଜଣେ ବ୍ୟକ୍ତି କେଉଁ ସ୍ଥାନରେ ଆମମାନେ ଉପାସନା ଗୁଡାକୁ ଯେ ଆୟୋଜନ କରିବୁ ସେ ବିଷୟକୁ ଜାଣିବା ନିମନ୍ତେ ଯଦି ଇଚ୍ଛୁକ ଥାନ୍ତି, ସେଠାରେ କାର୍ଯ୍ୟାଳୟରେ ଆମମାନେ ଏକ ପ୍ରକାର ବ୍ୟବସ୍ଥାକୁ ପ୍ରବନ୍ଧ କରି ରଖିଅଛୁ। ଅର୍ଥାତ୍ ଆପଣମାନେ ନିଜ ନିଜର ନାମ ଆଉ ଠିକଣାକୁ ଏହି ସ୍ଥାନରେ କେବଳ ଛାଡ଼ି ଦେଇପାରନ୍ତି, ପୁଣି ଅନେକ ପୂର୍ବରୁ ଆମମାନେ ଆପଣମାନଙ୍କ ନିକଟକୁ କାର୍ଡ ଖଣ୍ଡେ ପଠାଇଦେବୁ। ତେବେ ସଭାଗୁଡ଼ିକ ଯେ କେଉଁ ସ୍ଥାନ ହେଉଅଛି ସେ ବିଷୟକୁ ଆପଣମାନେ ଜାଣିଯିବେ, ହୋଇପାରେ ବିଷୟବସ୍ତୁ ସମ୍ବନ୍ଧରେ ସୂଚନାଟିକୁ ସୁଦ୍ଧା ପାଇପାରିପାରନ୍ତି। ସେହି ଉପାସନା ସମ୍ବନ୍ଧରେ ଯଦି ଅନ୍ୟ କିଛି ବିଶେଷ ସୂଚନା ରହିଥାଏ ସେ କଥାକୁ ସୁଦ୍ଧା ଜାଣି ଯାଇପାରନ୍ତି, ଯଦି ଆପଣମାନେ ସେପରି ଯୋଗ୍ୟ ସୁବିଧାକୁ ହାସଲ କରିପାରନ୍ତି। ଆପଣମାନେ ବୁଝନ୍ତୁ, ଏହା ଯେଉଁଠାରୁ ଆଗତ ହୋଇଥାଏ ସେପରି ଏକ କାର୍ଯ୍ୟାଳୟ ବ୍ୟବସ୍ଥା ଆପଣମାନଙ୍କ ପାଖରେ ଯଦି ଉପଲବ୍ଧ ନଥାଏ, କେହି ଜଣେ ତ ଏପରି ପୁଣି ଅନ୍ୟମାନେ ସେପରି ତଦୁପ କହନ୍ତି, ସେ କ୍ଷେତ୍ରରେ ଆପଣମାନେ ଏହାକୁ ଉଚିତ ପ୍ରକାରେ ବୁଝି ନଥାନ୍ତି, ଏହା ହିଁ ତାହାର କାରଣ ଅଟେ। ବୁଝନ୍ତୁ, ତେଣୁ କେବଳ କାର୍ଯ୍ୟକାରୀ ହେବାକୁ ଦିଅନ୍ତୁ, ନିଜ ନିଜର ନାମ ଆଉ ଠିକଣାକୁ ଲେଖନ୍ତୁ, ପୁଣି ସେହି ସ୍ଥାନରୁ ଛାଡ଼ି ଯାଆନ୍ତୁ, ଆଉ ବିଲି ପାୱାର ସେଗୁଡ଼ାକୁ ଉଠାଇ ନେବ, ପୁଣି ସେଗୁଡ଼ାକୁ ପ୍ରେରଣ କରିବ। ଏପରି ମଧ୍ୟ କିଛି କଥାକୁ ପଚରା ଯାଇଥିଲା, ଯଦି ଅଧିକ କିଛି ସୂଚନା ଦେବାକୁ ରହିଥିବ ତେବେ ଭାଇ ବ୍ରହ୍ମ ଏହି ଆରାଧନାଳୟ ମଧ୍ୟରେ ଆପଣ ଅଧିକ କିଛି ଆରୋଗ୍ୟତାର ଉପାସନା ଗୁଡାକୁ ପୁଣି ଗୁପ୍ତ ଭାବ ଗୁଡାକୁ ପ୍ରଘଟ କରିବାର କାର୍ଯ୍ୟକ୍ରମ ଗୁଡାକୁ ସମ୍ପନ୍ନ କରିବା ସହିତ ସେପରି କିଛି ବିଶେଷ ଧରଣର ଉପାସନାକୁ ଆୟୋଜନ କରିବେ କି? ନୁହେଁ, ଆଦୌ ନୁହେଁ। ଗୁପ୍ତ ଭାବ ଗୁଡିକୁ ପ୍ରଘଟ କରିବାର ଉପାସନା ସମ୍ବନ୍ଧରେ ଆମମାନଙ୍କ ମଧ୍ୟ ସ୍ଥିତ ଅନ୍ୟ ବୋର୍ଡଟି ସେ କଥାକୁ ସୂଚିତ କରାଇବ। ଏଠାରେ ଆମମାନଙ୍କ ସହିତ ଭାଇ ନେଭିଲ ଉପସ୍ଥିତ ଅଛନ୍ତି, ଯାହାଙ୍କ ନିକଟରେ ଭାବବାଣୀ କହିବାର ବରଦାନ ରହିଛି, ଯାହାକି ପୀଡିତମାନଙ୍କ ଉପରେ ଭବିଷ୍ୟତ ବାଣୀକୁ ପ୍ରକାଶ କରିଥାଏ। ପୁଣି ଯେଉଁ ବିଷୟ ସମ୍ବନ୍ଧରେ ସେମାନେ ଶୁଣିବାକୁ ଆବଶ୍ୟକ ମଣନ୍ତି ସେଗୁଡ଼ାକୁ ସେମାନଙ୍କୁ ପରିଚିତ କରାଇଥାନ୍ତି। ହିଗେନ୍ ବୁଥମ୍ ନାମରେ ପରିଚିତ ଥିବା ଅନ୍ୟ ଜଣେ ଭାଇଙ୍କୁ ଆମମାନେ ଏଠାରେ ଲାଭ କରିଅଛୁ, ସେ ଜଣେ ଟ୍ରଷ୍ଟିଜ୍ ଥିଲେ, ବିଶ୍ୱସ୍ତର ସହିତ ସେ ବୋର୍ଡରେ ନିଜର କର୍ମକୁ ସମ୍ପାଦନ କରିଥିଲେ। ଏହି ପ୍ରାତଃକାଳରେ ମୁଁ ତାଙ୍କୁ ଦେଖୁନାହିଁ, ତଥାପି ବିଭିନ୍ନ ଭାଷାରେ ପରଭାଷା କରିବା ନିମନ୍ତେ ସେ ବସ୍ତୁତଃ ବରଦାନଟି ହାସଲ କରି ରହିଛନ୍ତି। ତାପରେ ଅନ୍ୟ ଜଣେ ସାଧାରଣ ନାରୀ ଆର୍ଗନ୍ ବ୍ରାଇଟ୍ ନାମରେ ପରିଚିତ ଅଛନ୍ତି, ସେ ଜଣେ ସୁଶୀଳା ପୁଣି ଅତି ଶ୍ରଦ୍ଧାଳୁ ଭଉଣୀ ଅଟନ୍ତି, ଯିଏକି ପରଭାଷା ଗୁଡିକୁ ଅର୍ଥ କରିବାକୁ ବରଦାନକୁ ହାସଲ କରିଛନ୍ତି। ତତ୍ପରେ ଏହି ସମାଚାର ଗୁଡାକ ଯେ ପରମେଶ୍ୱରଙ୍କଠାରୁ ଆଗତ ଅଟେ ସେ କଥାକୁ ପ୍ରମାଣିତ କରୁଅଛି, କାରଣ ସେଗୁଡ଼ାକ ଧାରାବାହିକ ରୂପେ ଶୃଙ୍ଖଳିତ ଭାବେ ଆଗ ପ୍ରେରିତ ହେଉନାହାନ୍ତି, ସେଗୁଡ଼ାକ ତ ପୂର୍ବରୁ ଶୃଙ୍ଖଳିତ ରୂପେ ବ୍ୟବସ୍ଥାପିତ ହୋଇ ରହିସାରିଛନ୍ତି। ତତ୍ପରେ ଯଥାଶୀଘ୍ର ଏହିସବୁ ବରଦାନ ସାଧିତ ହେବାର ଶୁଭାରମ୍ଭ ହେଲା ଉତ୍ତାରେ ଆମମାନେ ତାହାକୁ ବ୍ୟବସ୍ଥାପିତ କରିବାକୁ ଯାଉଅଛୁ, ସେଗୁଡ଼ାକୁ ମଣ୍ଡଳୀ ମଧ୍ୟରେ ବ୍ୟବସ୍ଥାପିତ କରିବାକୁ ଯତ୍ନ କରିବାକୁ ଚେଷ୍ଟା କରୁଅଛୁ। ଏହାକୁ ସମ୍ପନ୍ନ କରିବାର ପନ୍ଥା ତାହା ହିଁ ଅଟେ, ସେଗୁଡ଼ାକୁ ଯଥାଶୀଘ୍ର ଲକ୍ଷ୍ୟ କରିବାକୁ ମୁଁ ପ୍ରସ୍ତୁତ ଅଟେ। ସୁତରାଂ ଉପାସନା ଗୁଡାକ ପ୍ରଭୁଙ୍କର ବ୍ୟବସ୍ଥିତ ନିୟମାନୁସାରେ ଶୃଙ୍ଖଳିତ ଭାବେ ସିଦ୍ଧତାର ସହିତ ଅଗ୍ରସର ହେବ, ଯେପରି ସିଦ୍ଧତାର ସହିତ ଆମମାନେ ଏହାକୁ ହାସଲ କରିପାରିବା। ତଥାପି ଏହି ପ୍ରିୟ ଲୋକ ଗୁଡାକ ଏପରି କହିବାକୁ ଦିଅନ୍ତୁ, ମୋହର ପଡ଼ୋଶିନୀ ଶ୍ରୀମତୀ ଉଡ୍ସ ଯିଏକି ଏହି ସ୍ଥାନରେ ମାଇକ୍ରୋଫୋନ୍ଟିଏ ସଂଯୋଗ ରଖିଛନ୍ତି, ପୁଣି ଏହି ଉପାସନା ଗୁଡାକର ସକଳ ସମାଚାରକୁ ବିଧିବଦ୍ଧ ରୂପେ ଟେପ୍ କରି ଉଠାଇ ନେବାକୁ ସୁପ୍ରବନ୍ଧନ କରିଅଛନ୍ତି, ପୁଣି ସେଗୁଡାକ ଯେ ଭୁଲ ଅଥବା ଠିକ୍ ତାହାକୁ ପରୀକ୍ଷା କରି ଦେଖିନେବା ନିମନ୍ତେ ଲେଖିନେବାର ବନ୍ଦୋବସ୍ତକୁ ସୁଦ୍ଧା କରିଛନ୍ତି। ବୁଝନ୍ତି ତ, ସେଗୁଡାକ ପରୀକ୍ଷା କରି ଦେଖିନେବାକୁ ତାହା ହିଁ ସେପରି ଧରଣର ଏକ ନିର୍ଦ୍ଧାରିତ ପନ୍ଥା ଅଟେ। ଶ୍ରୀମତୀ ଉଡ୍ସ ସେ ଜଣେ ନିଷ୍ଠାପର ନାରୀ ଅଟନ୍ତି, ସେ କଥା ମୋତେ ଜଣା, ପୁଣି ସେ ମୋତେ ଏପରି ଅନେକ କିଛି ବିଷୟର ସମ୍ବନ୍ଧରେ କହୁଥିଲେ ଯେଉଁଗୁଡାକ କଥିତ ହୋଇ ସାରିଅଛି, ପୁଣି ସେଗୁଡାକ ଯେତେବେଳେ ସଫଳ ହେଉଅଛି, ସୁତରାଂ ତାହାରି ନିମିତ୍ତ ଆମମାନେ ଅତିଶୟ କୃତଜ୍ଞ ଅଟୁ। ମୁଁ ଯେତେବେଳେ ଗୃହକୁ ଫେରିଆସିଥାଏ ସେତେବେଳେ ଗୃହ ମଧ୍ୟରେ ସେପରି ଏକ ପ୍ରବନ୍ଧ ମୋତେ କେତେ ଆଶ୍ୱାସନ ପ୍ରଦାନ କରିଥାଏ। ତତ୍ପରେ ଭାବବାଣୀର ସପକ୍ଷରେ ସେହିସବୁ ଗୁପ୍ତ ଭାବର ବିଷୟ ସେଗୁଡ଼ାକ ତ ମୋତେ ଚୁରମାର କରି ପକାନ୍ତି। ଆଉ ସେହି ହେତୁରୁ ପରମେଶ୍ୱର ମୋ ନିମନ୍ତେ କିଛିଟା ସାହାଯ୍ୟର ପନ୍ଥାକୁ ଭାବବାଣୀର ମାଧ୍ୟମରେ ପ୍ରଦାନ କରିଛନ୍ତି। ପୁଣି ପରଭାଷା ଗୁଡ଼ାକର କଥାବାର୍ତ୍ତା କରିବାର ବିଷୟଟି ଆଉ ସେଗୁଡ଼ାକର ଅର୍ଥ ପ୍ରକାଶ କରିବା ବିଷୟଟି ଯାହାକି ଏକ ଭାବବାଣୀ ଅଟେ, ଯାହାକି ପ୍ରକୃତରେ ଭାବବାଣୀ ଅଟେ। ବିଭିନ୍ନ ଭାଷାରେ କଥାବାର୍ତ୍ତା କରିବା ବିଷୟଟି ତ ଏକ ଭାବବାଣୀ ଅଟେ। ଦୁଇଟି ବିଭିନ୍ନ ବ୍ୟକ୍ତି ଉପସ୍ଥିତ ଥାନ୍ତି ଯେଉଁମାନେ ଭାବବାଣୀ କରିଥାନ୍ତି। ଜଣେ ତ ପରଭାଷାରେ କଥାବାର୍ତ୍ତା କରିଥାନ୍ତି, ପୁଣି ଅନ୍ୟ ଜଣକ ସେ ପ୍ରଥମ ବ୍ୟକ୍ତି ଯେ କଣ କହୁଛନ୍ତି ସେ ବିଷୟ ଭାବକୁ ବୁଝୁଛନ୍ତି। ପରଭାଷାରେ କହିବାର ବିଷୟକୁ ପୁଣି ବୁଝି ପ୍ରକାଶ କରିବା ବିଷୟଟି ପ୍ରକୃତରେ ଭାବବାଣୀ ଅଟେ। ଆଉ ଆମେମାନେ ତାହାକୁ ଉପଲବ୍ଧ କରିବୁ, ତାହାକୁ ପ୍ରତିଦିନ ପୁଣି ପ୍ରତ୍ୟେକ ଉପାସନା ସମୟରେ ଆମେ ଏହି ସ୍ଥାନରେ ପ୍ରାର୍ଥନାର ଧାଡ଼ି ଗୁଡାକ ଯେତେବେଳେ ଆୟୋଜନ କରିଥାଉ ସେତେବେଳେ ଉପାସନାରେ ଆମମାନେ ପ୍ରାୟତଃ ତାହାକୁ ଲକ୍ଷ୍ୟ କରିଥାଉ। ସେଠାରେ ଏପରି କେତେକ ବ୍ୟକ୍ତି ସେତେବେଳେ ଉପସ୍ଥିତ ଥାଇ ପଚାରି ପାରିବେ, ବରଦାନଟିର ସମ୍ବନ୍ଧରେ ପଚାରିଥିଲେ, ହଁ ଅଦ୍ୟାବଧି ମୁଁ ଏହାକୁ ମନେ ରଖିଛି। ମାତ୍ର ତାହା ସେହି ପନ୍ଥାଟି ମୁଁ ଏହାକୁ ବ୍ୟବହାରରେ ଆଣୁଥିବା ତାହା ହିଁ ଏକମାତ୍ର ପନ୍ଥା ଅଟେ। ତାହା ବ୍ୟକ୍ତିଗତ ରୂପେ ସାକ୍ଷାତକାର ଉପରେ ନିର୍ଦ୍ଧାରିତ ଅଟେ, ଯାହାକୁ ମୁଁ ବ୍ୟବସ୍ଥିତ କରି ରଖିଅଛି। ପୁଣି ସେଗୁଡ଼ାକ ଉପଲବ୍ଧ କରିବାର ପରିପ୍ରେକ୍ଷୀରେ ପଛରେ ରହିଥିବା ସୂଚନା ପଟରେ ସେମାନେ ଯେ ତାହାକୁ ଲଗାଇ ଦେଇଛନ୍ତି ସେ କଥାକୁ ମୁଁ ବିଶ୍ୱାସ କରେ। ଅନୁମତିକୁ ପାଇବା ନିମନ୍ତେ ପୁଣି ବିଲି ପାଉଲ ମୋର ପୁତ୍ର ଆପଣମାନଙ୍କ ନିମନ୍ତେ ନିରୂପିତ ସମୟକୁ ଉଚିତ ରୂପେ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଏହା ସେପରି ଏକ ବିଷୟ ଅଟେ। ଏହି ସ୍ଥାନରେ କିମ୍ବା ଉପାସନା ଉତ୍ତରେ ସେହି ନିର୍ଘଣ୍ଟ ନିମନ୍ତେ ଏହା ନିରୂପିତ ଅଟେ। ବାହାରେ ପ୍ରଚାର କ୍ଷେତ୍ର ଗୁଡ଼ାକରେ କିମ୍ବା ଅନ୍ୟ ଯେକୌଣସି ସ୍ଥାନରେ ଆପଣମାନେ ଥାଆନ୍ତୁ ନା କାହିଁକି, ଯେଉଁ କାରଖଣ୍ଡିକ ବିଲି ଆପଣମାନଙ୍କୁ ବଣ୍ଟନ କରିବ ତାହାକୁ ଆପଣମାନଙ୍କୁ ନିଶ୍ଚିତ ରୂପେ ହାସଲ କରିବାକୁ ହିଁ ଅଛି। ଆପଣମାନଙ୍କ ଜୀବନରେ ସେପରି କିଛି ସମସ୍ୟା ଯଦି ରହିଥାଏ ଯାହାକୁ ଆପଣମାନେ ବୁଝିପାରନ୍ତି ନାହିଁ, ପୁଣି ସେଥିରୁ କିପରି ଭାବରେ ଯେ ନିସ୍ତାର ପାଇବା କଥା ସେ ବିଷୟ ସମ୍ବନ୍ଧରେ କିଛି ଜାଣିନଥାନ୍ତି, ପୁଣି ପ୍ରଭୁଙ୍କର ବୁଦ୍ଧି ବିଚାରକୁ ଜ୍ଞାନର ବିଷୟକୁ ବୁଝିବା ନିମନ୍ତେ ଆଗ୍ରହୀ ଥାନ୍ତି, ତେବେ ସେପରି କରିପାରନ୍ତି। ମୋର ପୁତ୍ର ବିଲିକୁ ସାକ୍ଷାତ କରନ୍ତୁ ଯିଏକି ସଚିବ ଅଟେ, ଆଉ ସେ ଆପଣମାନଙ୍କୁ ଖଣ୍ଡିଏ କାର୍ଡ ଦେବ, ପୁଣି ଆପଣମାନଙ୍କ ପାଇଁ ଏକ ନିର୍ଦ୍ଧାରିତ ଦିନ ଆଉ ସମୟକୁ ତହିଁରେ ସୂଚିତ କରାଇ ଆପଣଙ୍କୁ ତାହା ପ୍ରଦାନ କରିବ। ସେହି ସାକ୍ଷାତକାର ଗୁଡାକର ଅବଧିକୁ ଆମମାନେ ଯେତେବେଳେ ଅତିବାହିତ କରୁଥିବୁ ସେତେବେଳେ ତାହା ହିଁ କେବଳ ସେହି ଅବସରଟି ହେବ ଯେତେବେଳେ କି ମୁଁ ଆଉ ଆପଣ ଉଭୟେ ଏକତ୍ରିତ ହୋଇ ପ୍ରକୋଷ୍ଠ ମଧ୍ୟକୁ ପ୍ରବେଶ କରିବୁ। କିନ୍ତୁ ସେହି ଜଣକ ଯଦି ଜଣେ ନାରୀ ହୋଇଥାନ୍ତି କେବଳ ସେ କ୍ଷେତ୍ରରେ ଆପଣ ମୁଁ ଆଉ ମୋର ପତ୍ନୀ କୋଠରୀ ମଧ୍ୟକୁ ପ୍ରବେଶ କରିବୁ। ତତ୍ପରେ ଆମମାନେ ପନ୍ଥାଟିକୁ ଲାଭ କରିବାକୁ ପ୍ରୟାସ କରିବୁ, ପ୍ରଭୁଙ୍କ ସାହାଯ୍ୟକୁ ହାସଲ କରିବାକୁ ଯତ୍ନ କରିବୁ। ପୁଣି ଆପଣଙ୍କୁ ନିହାତି ପକ୍ଷେ କଣ ଯେ କରିବା ଉଚିତ ସେ ବିଷୟ ଘେନି ତାହାଙ୍କୁ ନିବେଦନ କରିବୁ। ତତ୍ପରେ ଅନ୍ୟାନ୍ୟ ସାଧାରଣ ପ୍ରସଙ୍ଗ ସମ୍ବନ୍ଧରେ ପୁଣି ସେପରି ଧରଣର ଅନ୍ୟାନ୍ୟ କେତେକ ବିଷୟର ସମ୍ପର୍କରେ ସେଗୁଡ଼ାକର ଦାୟିତ୍ୱ ଭାଇ ନେଭିଲ ଓ ଭାଇ ଆର୍ଗନ ବ୍ରାଇଟ, ଭଉଣୀ ଆର୍ଗନ ବ୍ରାଇଟ, ପୁଣି ଅନ୍ୟାନ୍ୟ କେତେକ ସଦ୍ଭକ୍ତଙ୍କ ଉପରେ ନ୍ୟସ୍ତ କରାଯାଇଛି, ଯେଉଁମାନେ ପରଭାଷା ଗୁଡାକର କଥାବାର୍ତ୍ତା କରନ୍ତି, ପୁଣି ସେଗୁଡ଼ାକର ଅର୍ଥ ପ୍ରକାଶ କରନ୍ତି, ଯାହାକି ଏହି ସ୍ଥାନରେ ମଣ୍ଡଳୀ ମଧ୍ୟରେ ସମ୍ପାଦିତ ହୋଇଥାଏ। ସେହି ହେତୁରୁ ଏପରି ଧରଣର ଏକ ଯାତ୍ରାର ଅନୁଭୂତିକୁ ଆମମାନେ ପ୍ରକୃତରେ ପସନ୍ଦ କରୁ। ମୁଁ ଏପରି ବିଶ୍ୱାସ କରେ ଯେ ସେହି ଜଣଙ୍କ ଜିଥ୍ରୋ ହିଁ ଥିଲେ ଯିଏକି ଏକଦା ମୂଷାଙ୍କୁ ଏପରି କହିଥିଲେ, ଦେଖ ଆମମାନଙ୍କୁ କେତେକ ପ୍ରାଚୀନଙ୍କୁ ଗ୍ରହଣ କରିବାକୁ ଦିଆଯାଉ। ତତ୍ପରେ ମୂଷାଙ୍କ ଉପରେ ଅଧିଷ୍ଠିତ ହୋଇ ରହିଥିବା ପରମେଶ୍ୱରଙ୍କ ଅଭିଷିକ୍ତ ଆତ୍ମାଟି ତାଙ୍କ ଉପରୁ ହଟି ଯାଇଥିଲେ, ପୁଣି 70 ଜଣ ପ୍ରାଚୀନଙ୍କ ଉପରେ ଅଧିଷ୍ଠାନ କରିଥିଲେ, ପୁଣି ସେମାନେ ଭାବାଣୀ କରିବାକୁ ଲାଗିଥିଲେ। ଏହା ସତ୍ତ୍ୱେ କେତେକ ଗୁରୁତର ଓ ଗୁରୁତ୍ୱପୂର୍ଣ୍ଣ ବିଷୟର ବିଚାର ନିର୍ଣ୍ଣୟ ପୁଣି ଅତି କଠିନ ବିଷୟର ନିରୂପଣ କଥାଗୁଡ଼ାକ ମୂଷାଙ୍କ ନିକଟ କେବଳ ଅଣାଯାଉଥିଲା, କିନ୍ତୁ ଆମ୍ଭେମାନେ ନା ତ ମୂଷା କିମ୍ବା ସେହି ପ୍ରାଚୀନଗଣ ଆଦୌ ନୁହଁ, ତଥାପି ଯିହୋଭା ପରମେଶ୍ୱରଙ୍କର ଆମ୍ଭେମାନେ ଉପାସନା କରୁଅଛୁ ସେହି ସମାନ ଅଗ୍ନିସ୍ତମ୍ଭ ପ୍ରତିଜ୍ଞା ଦେଶକୁ ଆମମାନଙ୍କୁ ପଥ ପ୍ରଦର୍ଶନ କରାଇ କଢାଇ ନେଉଛନ୍ତି। ହଁ ସେହି କ୍ଷେତ୍ରରେ ତେବେ ଅନ୍ୟ କେତେକ ଉପାସନାର ପ୍ରବନ୍ଧ ହେବାକୁ ଯାଉଛି, ପୁଣି ଆତ୍ମାର ସକଳ ଗୁପ୍ତ ଭାବ ଗୁଡାକ ତହିଁରେ ପ୍ରଘଟ କରାଯିବ। ତାହା ତ ମୋତେ ପ୍ରାର୍ଥନାତ ହୋଇ ରହିବାକୁ ନିମନ୍ତେ ପୁଣି ଅଧ୍ୟୟନ କରିବା ନିମନ୍ତେ ଏକ ପ୍ରକାର ସୁଯୋଗକୁ ପ୍ରଦାନ କରିବ, ଯେଉଁଦିନ ଗୁଡାକର ସୁଯୋଗରେ ମୋତେ ଏହି ସାକ୍ଷାତକାର ସୁଯୋଗ ଗୁଡାକୁ ଦେବ, ପୁଣି ସେଗୁଡାକ ନିମନ୍ତେ ପ୍ରସ୍ତୁତ ହେବାକୁ ଅବସର ପ୍ରଦାନ କରିବ। ବର୍ତ୍ତମାନ ମନେ ରଖିଥାନ୍ତୁ, ବିଲି ପାଉଲ ବ୍ରହ୍ମ ଆମମାନଙ୍କର କ୍ଷେତ୍ରୀୟ ସଚିବ ଅଟେ, ସେ କରିବ, ଏହା ତାହାରି ଉପରେ ନିଶ୍ଚିତ ହୋଇ ରହିଛି। ଟ୍ରଷ୍ଟିଜ୍ ମାନଙ୍କ ଦ୍ୱାରା ତାହା ପଥ ପାଖରେ ଥିବା ସୂଚନା ପଟରେ ରହିଛି। ସେ କଥାକୁ ସୂଚନା ଦେଇ କହିବା ନିମନ୍ତେ ମୋ ପାଖରେ ଏକ ଲିଖିତ ବିବରଣୀ ରହିଛି। ତତ୍ପରେ ବାହାରିଯିବା ସମୟରେ ସେହି ସୂଚନା ପଟ ଉପରେ ମଣ୍ଡଳୀର ସମସ୍ତ ସଦସ୍ୟ ପରି ଦୃଷ୍ଟି ପକାନ୍ତି। ସେ ବିଷୟରେ ସୂଚନା ଦେଇ କହିବା ନିମନ୍ତେ ମୋତେ କୁହାଯାଇଛି। ପୁଣି ଆଜିର ପ୍ରାତକାଳୀନ ଅଧିବେଶନରେ ଆମମାନେ ଏକ ସର୍ବଶ୍ରେଷ୍ଠ ବିଷୟବସ୍ତୁ ଲାଭ କରିଅଛୁ। ତତ୍ପରେ ଆଜିର ରାତ୍ରିକାଳରେ ସେହି ପ୍ରସଙ୍ଗଟିକୁ ଲଗାତାର ରୂପେ ସଞ୍ଚାରିତ କରି ରଖିବାକୁ ଯତ୍ନ କରିବୁ। ପୁଣି ପ୍ରଭୁଙ୍କର ଇଚ୍ଛା ହେଲେ ପରବର୍ତ୍ତୀ ରବିବାର ଦିନ ଏହା ସହିତ ଅନ୍ୟ ଏକ ବିଷୟବସ୍ତୁକୁ ଯୋଗ କରିବୁ। ଏହାକୁ ଅଧ୍ୟୟନ ନ କଲା ପର୍ଯ୍ୟନ୍ତ ସେ ବିଷୟବସ୍ତୁ ଯେ କେତେ ଗଭୀର ବିଷୟ ଥିଲା ସେ କଥାକୁ ମୁଁ ଆଦୌ ଜାଣିନଥିଲି। ତଥାପି ଏହା ଅଦ୍ୟାବଧି ମୋ ନିମନ୍ତେ ଭେଦଭରା ବିଷୟ ହୋଇ ରହିଛି। ସେହି ହେତୁରୁ ମୁଁ ପ୍ରଭୁଙ୍କ ଉପରେ କେବଳ ନିର୍ଭର କରି ରହୁଛି। ବର୍ତ୍ତମାନ ଆପଣମାନେ ନିଜର ବାଇବଲ ସହିତ ଯେଉଁମାନେ ଉପସ୍ଥିତ ଅଛନ୍ତି, ଆସନ୍ତୁ ଆମେମାନେ ଗୀତ ସଂହିତା 99 ଅଧ୍ୟାୟକୁ ଖୋଲିବା। ମୁଁ ପ୍ରଥମ ପଦଟିକୁ ପଢ଼ିବି, ଆଉ ସମବେତ ମଣ୍ଡଳୀ ତାହାର ଦ୍ୱିତୀୟ ପଦଟିକୁ ପଢ଼ିବେ। ତତ୍ପରେ ଆମମାନେ ଏକତ୍ରିତ ରୂପେ ଏହାର ଶେଷ ପଦଟିକୁ ପାଠ କରିବା। ଆମ୍ଭେମାନେ ସମସ୍ତେ ଲଗାତାର ଭାବେ କରିଚାଲିବା। ମୁଁ ପ୍ରଥମ ପଦଟିକୁ, ସମବେତ ମଣ୍ଡଳୀଟି ଦ୍ୱିତୀୟ ପଦକୁ, ମୁଁ ତୃତୀୟ ପଦକୁ, ଆଉ ସମବେତ ମଣ୍ଡଳୀଟି ଚତୁର୍ଥ ପଦକୁ, ଏହିପରି ତାରତମ୍ୟକୁ ରକ୍ଷା କରି ଆମମାନେ ଶେଷ ପଦ ପର୍ଯ୍ୟନ୍ତ ପଢ଼ିଯିବା। ତତ୍ପରେ ସେହି ଶେଷ ପଦଟିକୁ ଆମମାନେ ସମସ୍ତେ ଏକତ୍ରିତ ରୂପେ ପାଠ କରିବା। ଯେତେବେଳେ ପରମେଶ୍ୱରଙ୍କ ବଚନକୁ ପାଠ କରୁ ଆମ୍ଭେମାନେ ସମସ୍ତେ ଠିଆ ହୋଇପଡ଼ିବା କି? ସଦାପ୍ରଭୁ ରାଜ୍ୟ କରନ୍ତି, ଗୋଷ୍ଠୀବର୍ଗ କମ୍ପିତ ହେଉନ୍ତୁ, ସେ କିରୁବଗଣ ଉପରେ ଉପବିଷ୍ଟ ପୃଥିବୀ ବିଚଳିତ ହେଉ। ସଦାପ୍ରଭୁ ସିଓନରେ ମହାନ ଓ ସେ ସର୍ବଦେଶମାନଙ୍କ ଉପରେ ଉନ୍ନତ, ସେମାନେ ତୁମ ମହତ୍ ଭୟଙ୍କର ନାମର ପ୍ରଶଂସା କରନ୍ତୁ, ସେ ପବିତ୍ର ଅଟନ୍ତି। ରାଜାଙ୍କ ଶକ୍ତି ମଧ୍ୟ ବିଚାର ଭଲ ପାଏ, ତୁମେ ନ୍ୟାୟ ସ୍ଥିର କରୁଥାଅ, ତୁମେ ଯାକୁବ ମଧ୍ୟରେ ବିଚାର ଓ ନ୍ୟାୟ ସାଧନ କରୁଥାଅ। ତୁମ୍ଭେମାନେ ଆମମାନଙ୍କ ପରମେଶ୍ୱରଙ୍କର ସଦାପ୍ରଭୁଙ୍କର ପ୍ରତିଷ୍ଠା କର ଓ ତାହାଙ୍କ ପାଦପୀଠରେ ପ୍ରଣାମ କର, ସେ ପବିତ୍ର ଅଟନ୍ତି। ତାହାଙ୍କ ଯାଜକଗଣ ମଧ୍ୟରେ ମୂଷା ଓ ହାରଣ ଓ ତାହାଙ୍କ ନାମରେ ପ୍ରାର୍ଥନାକାରୀମାନଙ୍କ ମଧ୍ୟରେ ସାମୁଏଲ, ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ଓ ସେମାନଙ୍କୁ ଉତ୍ତର ଦେଲେ। ସେ ମେଘସ୍ତମ୍ଭରେ ସେମାନଙ୍କ ନିକଟରେ କଥା କହିଲେ, ସେମାନେ ତାହାଙ୍କର ସାକ୍ଷ୍ୟ ଓ ସେମାନଙ୍କୁ ଦତ୍ତ ବିଧି ସବୁ ପାଳନ କଲେ। ହେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ଉତ୍ତର ଦେଲ, ତୁମ୍ଭେ ସେମାନଙ୍କ କର୍ମର ପରିଶୋଧ ନେଲେ ହେଁ। ସେମାନଙ୍କର କ୍ଷମାକାରୀ ପରମେଶ୍ୱର ହୋଇଥିଲ। ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରତିଷ୍ଠା କର ଓ ତାହାଙ୍କ ପବିତ୍ର ପର୍ବତରେ ପ୍ରଣାମ କର, କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ପବିତ୍ର ଅଟନ୍ତି। ଆସନ୍ତୁ ଆମ୍ଭେମାନେ ନିଜ ନିଜର ମସ୍ତକ ଗୁଡାକୁ ଅବନତ କରିବା। ପ୍ରକୃତରେ ହେ ପ୍ରଭୁ ସଦାପ୍ରଭୁ, ଗୀତ ସଂହିତାରେ ପୁଣି ଆପଣଙ୍କ ଉଦ୍ଦେଶ୍ୟରେ ଆପଣଙ୍କ ସଦ୍ଭକ୍ତ ଦାସ ଦାଉଦ ଏହି ବଚନ ଗୁଡାକୁ ଲେଖିଅଛନ୍ତି, ପୁଣି ଉଲ୍ଲେଖ କରିଅଛନ୍ତି। ଆପଣ ତ କରୁବଗଣଙ୍କ ମଧ୍ୟରେ ଅବସ୍ଥିତ ଅଟନ୍ତି, ଆପଣ ପବିତ୍ର ଅଟନ୍ତି, ପୁଣି ଆପଣଙ୍କର ପର୍ବତ ଅତି ପବିତ୍ର ଅଟେ। ଯୀଶୁଖ୍ରୀଷ୍ଟଙ୍କ ରକ୍ତରେ ଆମମାନଙ୍କ ହୃଦୟ ଗୁଡାକୁ ପ୍ରକ୍ଷାଳିତ କରିବା ହେତୁରୁ ଆମମାନେ ଆପଣଙ୍କର ଅଧିକ ସନ୍ନିକଟରେ ହେଉଅଛୁ। ତତ୍ପରେ ପରମେଶ୍ୱରଙ୍କ ସମୀପକୁ ଯେ ଆମମାନେ ଆସୁଅଛୁ, ଏଥିରେ ଅବଗତ ଥାଇ ବିଶୁଦ୍ଧ ବିବେକର ସହିତ ପୁଣି ବିଶ୍ୱାସରେ ଆଉ ଭରସାରେ ଆବିଷ୍ଟ ଥାଇ ଆପଣଙ୍କ ପାଖକୁ ଆସୁ। ଆଜି ସକାଳ ବେଳା ସମସ୍ତ ଉପସ୍ଥିତ ମଣ୍ଡଳୀ ଭକ୍ତିଭାବ ବହନ୍ତୁ, ଆମ୍ଭମାନଙ୍କର କର୍ଣ୍ଣ ଗୁଡାକୁ ପୁଣି ବୁଝିବାର ବୁଦ୍ଧି ବିବେକକୁ ଖୋଲି ଦିଅନ୍ତୁ। ବୁଦ୍ଧିର ସହିତ ଆମମାନଙ୍କ ମଧ୍ୟ ଦେଇ କଥାବାର୍ତ୍ତା କରନ୍ତୁ, ଯେପରିକି ଆମମାନେ ତଦ୍ୱାରା ଜାଣିପାରୁ ଯେ ଏହି ଦିନମାନଙ୍କରେ ପୁଣି ଆପଣଙ୍କ ଉପସ୍ଥିତିରେ ଥାଇ ଆମମାନଙ୍କୁ କିପରି ଭାବରେ ଆଚାର ବ୍ୟବହାରକୁ ସଫଳ କରିବା ଉଚିତ ଅଟେ। ହେ ଆମମାନଙ୍କର ପରମେଶ୍ୱର, ଆମେମାନେ ଆପଣଙ୍କୁ ଏପରି କହି ନିବେଦନ କରିବୁ ଯେ ସକଳ ବିଷୟ ଏହିସବୁ ବର୍ଷରେ ଗୁପ୍ତ ହୋଇ ରହିଥିଲା ସେସବୁକୁ ଆମମାନଙ୍କ ନିକଟରେ ପ୍ରଘଟ କରିଦେବେ। ଯେତେବେଳେ କି ଆମମାନେ ସବୁଠାରୁ ବିଶ୍ୱାସଭାଜନ ପୁଣି ଭକ୍ତିପୂତ ବଚନ ଗୁଡାକ ଆଡ଼କୁ ଅଗ୍ରସର କରୁଛୁ, ଏହି ଜଗତ ପୃଷ୍ଠରେ ଆପଣ ଥିବା ସମୟରେ ଏହି ସକଳ ବଚନକୁ ପ୍ରକାଶ କରି କହିଥିଲେ, ପୁଣି ଏପରି ମଧ୍ୟ କହିଥିଲେ ଯେ କେହି ବ୍ୟକ୍ତି ପାଠ କରେ ସେ ଏହାକୁ ବୁଝୁ। ଏଣୁ ହେ ପ୍ରଭୁ, ସେହି ହେତୁରୁ ଆମମାନେ ଅତି ସନ୍ତର୍ପଣର ସହିତ ଆପଣଙ୍କ ସମୀପକୁ ଆସିଥାଉ, ପୁଣି ଆପଣଙ୍କ ଜ୍ଞାନର ଅନ୍ୱେଷଣ କରିଥାଉ। କଣ ଯେ ନିହାତି ପକ୍ଷେ କହିବା କଥା ତାହାକୁ ସୁଦ୍ଧା ଜାଣି ନଥାଉ। ଧର୍ମଶାସ୍ତ୍ରର କେତେକ ଅଂଶକୁ ପରକୁ ପର କରି ସଜାଡ଼ି ଏହି ସ୍ଥାନ ରଖିଥାଉ, ମାତ୍ର ପୁଣି ଭକ୍ତିଭୂତ ଭାବେ ଆଉ ସମ୍ପୂର୍ଣ୍ଣ ହୃଦୟର ସହିତ ଉତ୍ତର ଟ୍ରେନ୍ ନିମନ୍ତେ ଆପଣଙ୍କ ଉପରେ ନିର୍ଭର କରିଥାଉ। ଯେହେତୁ ଅନ୍ୟ କୌଣସି ଉଦ୍ଦେଶ୍ୟ ନିମିତ୍ତ ନୁହେଁ, କେବଳ ଯେଉଁ ସମୟ ମଧ୍ୟରେ ଆମମାନେ ବାସ କରିଥାଉ ତାହାକୁ ଯେପରି ଜାଣିପାରୁ, ଯେପରିକି ଆମମାନଙ୍କ ଅଗ୍ରତେ ଯେଉଁ ଶ୍ରେଷ୍ଠ ବିଷୟ ଗୁଡାକ ନିରୂପିତ ହୋଇ ରହିଛି ସେହି ସବୁର ନିମନ୍ତେ ଆମମାନେ ଯେପରି ତଦ୍ୱାରା ପ୍ରସ୍ତୁତ ହୋଇ ରହିପାରୁ। ହେ ପ୍ରଭୁ, ଆପଣ କି ସେ ବିଷୟଟିକୁ ଆମମାନଙ୍କୁ ପ୍ରଦାନ କରିବେ ନାହିଁ? ତାହାଙ୍କ ନାମର ଉଦ୍ଦେଶ୍ୟରେ ଆମମାନେ ଯାଚନା କରୁଅଛୁ, ଯିଏକି ଆମମାନଙ୍କୁ ଏହିପରି ଭାବରେ ପ୍ରାର୍ଥନା କରିବା ନିମନ୍ତେ ଶିଖାଇଥିଲେ। ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତ, ତୁମ ନାମ ପବିତ୍ର ବୋଲି ମାନ୍ୟ ହେଉ, ତୁମ୍ଭର ରାଜ୍ୟ ଆସୁ, ଯେପରି ସ୍ୱର୍ଗରେ ସେହିପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ। ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ। ଆମ୍ଭେମାନେ ଯେପରି ନିଜ ନିଜର ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେହିପରି ଆମ୍ଭମାନଙ୍କର ଅପରାଧ ସବୁ କ୍ଷମା କର। ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ଆମ୍ଭମାନଙ୍କୁ ରକ୍ଷା କର। ଯେହେତୁ ରାଜ୍ୟ ଆଉ ପରାକ୍ରମ ଆଉ ଗୌରବ ଯୁଗେ ଯୁଗେ ତୁମ୍ଭର। ଆମେନ୍। ଆସନ ଗ୍ରହଣ କରିବା ହେଉନ୍ତୁ। ଯଦି କେହି ବ୍ୟକ୍ତି ନିଜର କୋର୍ଟ ଖୋଲି ଦେବାକୁ ଇଚ୍ଛା କରନ୍ତି, ତେବେ ସେ ନିଜକୁ ସେପରି କରିବାକୁ ସ୍ୱାଗତ ଯୋଗ୍ୟ ବୋଲି ଅନୁଭବ କରିପାରନ୍ତି। ତତ୍ପରେ କାନ୍ଥର ସହିତ ଲାଗି ଠିଆ ହୋଇଥିବା ସେହି ବ୍ୟକ୍ତିଗଣ ସେମାନେ ନିଜ ଗୋଡ଼ରେ ଯଦି ଯନ୍ତ୍ରଣା ଅନୁଭବ କରୁଥାନ୍ତି, ତେବେ ସେ କ୍ଷେତ୍ରରେ ସେମାନେ ଟିକେ ଚଲାବୁଲା କରିବାକୁ ସ୍ୱତନ୍ତ୍ରତା ଅନୁଭବ କରିପାରନ୍ତି ଏବଂ ବାହାରକୁ ଚାଲି ଯାଇପାରନ୍ତି। ତତ୍ପରେ ମୁଁ ଏପରି ବିଚାର ରଖେ, ପିଲାମାନେ ସେମାନଙ୍କର ପ୍ରକୋଷ୍ଠ ଗୁଡାକ ଯଦି ଚାଲିଯିବାକୁ ଇଚ୍ଛା କରନ୍ତି, କିମ୍ବା ସେମାନେ ପୂର୍ବରୁ ଛଡ଼ାଯାଇ ସାରିଛନ୍ତି କି? ହଁ, ପାବକ ମହାଶୟ ଏପରି କହନ୍ତି ଯେ ଜନସମାଗମ ଗହଳିଟି ସମସ୍ତ ପ୍ରକୋଷ୍ଠ ଗୁଡାକୁ ଲୋକାରଣ୍ୟ କରି ପକାଇଛି। ତେଣୁ ସାନ ପିଲାମାନଙ୍କ ପାଇଁ ସନ୍ଡେ ସ୍କୁଲର କାର୍ଯ୍ୟସୂଚୀ କରିବା ନିମନ୍ତେ ଆମମାନେ ସକ୍ଷମ ହୋଇପାରିନାହୁଁ। ତେଣୁ ତୁମମାନଙ୍କ ପରି ଛୋଟ ଛୋଟ ପିଲାମାନେ ତୁମମାନେ ଆମମାନଙ୍କ ସହିତ ଯଦି ଟିକେ ସହଯୋଗ କରିବ, ତେବେ ଆମମାନେ ପ୍ରକୃତରେ ଖୁବ୍ ଆନନ୍ଦିତ ହେବୁ। ଯେହେତୁ ଅଦ୍ୟ ଦିବସର ପ୍ରାତଃକାଳରେ ଆମମାନେ ଲାଭ କରିବାକୁ ଯାଉଅଛୁ, ପୁଣି ଏକ ଶ୍ରେଷ୍ଠ ପ୍ରଖ୍ୟାତ ସୁମାଚାରକୁ ଶୁଣିବାକୁ ଯାଉଅଛୁ, ଯାହା ସମ୍ପର୍କରେ ମୁଁ ଅତି ସୁନିଶ୍ଚିତ ଯେ ତାହା ତୁମମାନଙ୍କ ପିତା ଆଉ ମାତାଗଣଙ୍କୁ ମହାନ ଅର୍ଥକାରୀ ବଚନ ରୂପେ ପରିଚିତ କରାଇବ। ପୁଣି ଏଠାରେ ଉପସ୍ଥିତ ଥିବା ତୁମମାନଙ୍କର ପ୍ରିୟଜନମାନଙ୍କୁ ତତ୍ପରେ ତୁମମାନଙ୍କ ପରି କୁନି କୁନି ପିଲାମାନଙ୍କ ପାଇଁ ମଧ୍ୟ ଉପକାରୀ ବୋଲି ସିଦ୍ଧ ହେବ। ତେଣୁ ଅତିଶୟ ଭକ୍ତିଭାବ ସହିତ ଆମମାନେ ତାହାକୁ ଲାଭ କରିବାକୁ ଯାଉଛୁ। ପରମେଶ୍ୱରଙ୍କର ସେପରି ଯଦି ଇଚ୍ଛା ହୁଏ, ତେବେ ଏହି ପ୍ରାତଃକାଳୀନ ଅଧିବେଶନରେ ଆମମାନେ ଦାନିଏଲଙ୍କ 70 ସପ୍ତାହ ନାମକ ବିଷୟଟି ଉପରେ ଆଲୋଚନା କରିବାକୁ ଯାଉଛୁ। ଏହି ପ୍ରାତଃକାଳର ଅବସରରେ ଦାନିଏଲଙ୍କ ବନ୍ଦିତ୍ୱ ଅବସ୍ଥାର ବିଷୟ ଉପରେ ପୁଣି ଭବିଷ୍ୟତ କାଳର ଘଟଣାବଳୀ ଉପରେ ନିର୍ଦ୍ଦେଶ ଦେଇ କହିବାକୁ ସ୍ୱର୍ଗଦୂତ ଗାବ୍ରିଏଲ ଉଡି ଆସି ତାହାଙ୍କ ନିକଟରେ ଉପସ୍ଥିତ ହେବା ବିଷୟ ଉପରେ ଶୁଣିବାକୁ ଯାଉଛୁ। ଦାନିଏଲ ଯେତେବେଳେ ପ୍ରାର୍ଥନାରତ ଅବସ୍ଥାରେ ଥିଲେ, ସେହି ସମୟରେ ଗାବ୍ରିଏଲ ଦୂତ ତାହାଙ୍କୁ ନିର୍ଦ୍ଦେଶ ଉପଲକ୍ଷେ ଭିତରକୁ ଆସିଥିଲେ। ଆଜି ରାତ୍ରି କାଳରେ ତାଙ୍କର ପରିଦର୍ଶନର 6 ଉଦ୍ଦେଶ୍ୟ ପରେ ମୁଁ ପ୍ରଚାର କରି କହିବାକୁ ଚାହିଁବି। ଯେଉଁ 6 ବିଭିନ୍ନ ଉଦ୍ଦେଶ୍ୟ ନିମନ୍ତେ ଗାବ୍ରିଏଲ ଦୂତ ପ୍ରେରିତ ହେଲେ, ସେହି ବିଭିନ୍ନ ବିଷୟବସ୍ତୁ ଉପରେ ବିଚାର ବିମର୍ଶ କରିବୁ। ଆଗତ ରବିବାର ଦିନ ପ୍ରଭୁ ଇଚ୍ଛା କରୁଥିଲେ ମୁଁ ସପ୍ତ ମଣ୍ଡଳୀ ଯୁବ ଗୁଡ଼ିକର ଉଦ୍ଦେଶ୍ୟକୁ ଏବଂ ସେମାନଙ୍କର ନିର୍ଦ୍ଧାରିତ ସମୟ ଗୁଡାକୁ ଯଥାଯଥ ରୂପେ ପରିଚିତ କରିବାକୁ ଚାହେଁ। ପୁଣି ସେଗୁଡ଼ାକର ସମୟ ସୀମା କିପରି ଧରଣ ଅଟନ୍ତି, ପୁଣି ବର୍ତ୍ତମାନ କାଳରେ ଆମମାନେ କେଉଁ ସ୍ଥାନରେ ଦଣ୍ଡାୟମାନ ଅଟୁ, ସେ କଥାକୁ ମଧ୍ୟ ପରିଚିତ କରିବାକୁ ଚାହେଁ। ତେଣୁ ପ୍ରଭୁ କରୁଥିବା ଇଚ୍ଛାନୁସାରେ ତାହା ଆସନ୍ତା ରବିବାର ଦିନର ନିମିତ୍ତ ନିଶ୍ଚିତ ଅଟେ। ଆଉ ଏହାରି ନିମିତ୍ତ କାରଣଟି ଏପରି ଅଟେ, ମୋର ବିଗତ କେତେକ ସୁସମାଚାରରୁ ମୁଁ କିଛିଟା ଉଲ୍ଲେଖନୀୟ ବିଷୟର ସୂଚୀକୁ ସଂଗ୍ରହ କରି ଆଣିଅଛି। ଆଜି ସକାଳେ ମୁଁ ସେଗୁଡ଼ାକୁ ଅତିକ୍ରମ କରି ବଢ଼ିବାକୁ ଚାହେଁ, ଯେହେତୁ ତାହା ମ୍ୟାଗ୍ନେଟିକ ଟେପ୍ରେ ସଂଗ୍ରହ କରାଯାଇଛି, ଯାହାକି ବିଶ୍ୱର ସର୍ବତ୍ର ପ୍ରେରିତ ହେବ, ଅନେକ ରାଷ୍ଟ୍ରକୁ ପ୍ରେରିତ ହେବ। ତତ୍ପରେ ମୁଁ ସବୁବେଳେ ପୂର୍ବ ବିଷୟକୁ ଉଦ୍ଧୃତ କରି ଟ୍ରେପ୍ କରାଇଥାଏ, ଯେହେତୁ କେହି ଜଣେ ବ୍ୟକ୍ତି ସମ୍ଭବତଃ ସର୍ବପ୍ରଥମେ ତାହାକୁ ଶୁଣୁଥିବେ। ପୁଣି କୌଣସି ଏକ ବିଷୟକୁ ପୂର୍ବରୁ ପ୍ରଚାରିତ ଅଂଶରୁ ଉଦ୍ଧୃତ କରି ମୁଁ ସମୟ ସମୟ ଯେତେବେଳେ ପ୍ରଚାର କରିଥାଏ, ସେତେବେଳେ ସେହି କଥାକୁ ବୁଝିବା ନିମନ୍ତେ ସେ ସକ୍ଷମ ହୋଇପଡ଼ିବେ। ଏହି ହେତୁ ମୁଁ ସେପରି ଦୋହରାଇଥାଏ। ଆମ୍ଭେମାନେ ଏକାଧିକ ମାସ ଧରି ପ୍ରକାଶିତ ବାକ୍ୟର ପୁସ୍ତକ ପରେ ଯୀଶୁଖ୍ରୀଷ୍ଟଙ୍କର ପ୍ରକାଶିତ ବାକ୍ୟ ପୁସ୍ତକ ପରେ ଅଧ୍ୟୟନ କରିସାରିଅଛୁ। ଆମ୍ଭେମାନେ ମଣ୍ଡଳୀର ଯୁଗଗୁଡ଼ାକର ମଧ୍ୟ ଦେଇ ଅଗ୍ରସର ହୋଇ ଆସିଅଛୁ। ପ୍ରକାଶିତ ବାକ୍ୟର ପ୍ରଥମ ତିନୋଟି ଅଧ୍ୟାୟ ମଣ୍ଡଳୀର ଯୁଗଗୁଡ଼ିକ ବିଷୟରେ ଆଧାରିତ ଥିଲା। ଏଥୁମନ୍ତେ ଚତୁର୍ଥ ଆଉ ପଞ୍ଚମ ଅଧ୍ୟାୟ ଦ୍ୱୟର ମଧ୍ୟରେ ଯୌହନ ଉର୍ଦ୍ଧକୁ ନୀତ ହୋଇଥିଲେ, ପୁଣି ଏହା ଉତ୍ତାରେ ଘଟିବାକୁ ଥିବା ଘଟଣା ଗୁଡ଼ାକୁ ଦର୍ଶନ କରାଯାଇଥିଲେ। ତତ୍ପରେ ଷଷ୍ଠ ଅଧ୍ୟାୟରେ ସେ ପୃଥିବୀ ପୃଷ୍ଠକୁ ପୁନର୍ବାର ଫେରି ଆସନ୍ତି। ପୁଣି ଷଷ୍ଠ ଅଧ୍ୟାୟର ପ୍ରଥମ ପଦରୁ ଆରମ୍ଭ କରି ଉନବିଂଶ ଅଧ୍ୟାୟର ଏକୋଇଶ ପଦ ପର୍ଯ୍ୟନ୍ତ ଯେ ସକ ଘଟଣା ଘଟିବ ସେଗୁଡ଼ାକୁ ଘଟୁଥିବାର ବିଷୟକୁ ଦେଖିବାକୁ ସୁଯୋଗ ପାଆନ୍ତି। ଏହି ଅଧ୍ୟାୟ ଗୁଡ଼ିକ ମଧ୍ୟରେ ମୋହର ଗୁଡ଼ାକ, ବିପତ୍ତି ଗୁଡ଼ାକ, ଭୀଷଣ ସଙ୍କଟ ଗୁଡ଼ାକ, ପଙ୍ଗପାଳ ଗୁଡ଼ିକ, ସୂର୍ଯ୍ୟ ମଧ୍ୟରେ ଅବସ୍ଥାନ କରି ରହିଥିବା ସ୍ତ୍ରୀ ଜଣକ, ଲୋହିତ ବର୍ଣ୍ଣର ସର୍ପଟିକୁ ଧରାପୃଷ୍ଠକୁ ଫୋପାଡ଼ି ଦେବାର ବିଷୟ, ପୁଣି 1,44,000 ଲୋକଙ୍କୁ ମୁଦ୍ରାଙ୍କନ କରିବାର ଘଟଣା ତଥା ସେପରି ଅନ୍ୟାନ୍ୟ ଅନେକ ଗୁଡ଼ିଏ ଘଟଣାର ବିଷୟ ଏହି ସ୍ଥାନରେ ପରିଚୟକୁ ଆସିଥାଏ। ଏହି ସପ୍ତାହଟି ଅଧ୍ୟୟନ କରିବାର ଏକ ଶ୍ରେୟସ୍କର ସମୟ ରୂପେ ଅଭିହିତ ହୋଇ ଆସିଛି। ଗତକାଲି ପୁରା ଦିନଟି ଅଧ୍ୟୟନ କରିବାକୁ ଚେଷ୍ଟା କରୁଥିବା ଯୋଗୁଁ କୋଠରୀ ମଧ୍ୟରୁ ମୁସ୍କିଲରେ ବାହାରି ପାରିଥିଲି। ଏହା ତ ବିଗତ ସମୟ ପରି ସେପରି କିଛି ବିଷୟ ଥିଲା ଯେପରିକି ମୁଁ ବିଚାର କରିଥିଲି ଏଠାସ୍ଥିତ ଅଧିକାଂଶ ବ୍ୟକ୍ତିଙ୍କ ପୁରାତନ ବ୍ୟକ୍ତିଙ୍କ ନିମନ୍ତେ ସେପରି ଥିଲା। ମୁଁ କେବଳ ଏତିକି ମାତ୍ର କହିଥିଲି ଏହି ସ୍ଥାନରେ ଦାନିଏଲଙ୍କ 70 ସପ୍ତାହଟି ଦେଖିବାକୁ ମିଳେ, ତଥାପି ଏହାକୁ ଉନ୍ମୁକ୍ତ କରିବାକୁ କିମ୍ବା ବ୍ୟାଖ୍ୟା କରି କହିବାକୁ ମୁଁ ଆଦୌ ପ୍ରୟାସ କରିନଥିଲି। ମାତ୍ର ଏହି ସମୟରେ ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ପରମେଶ୍ୱରଙ୍କ ଉପସ୍ଥିତିରେ ଅନୁଗ୍ରହ ପାଇବାକୁ ନିବେଦନ କରି ମୁଁ ଏହାକୁ ଆପଣ ଆପରେ ଗ୍ରହଣ କରିବାକୁ ଚେଷ୍ଟା କରିଅଛି, ଯେପରିକି ଲୋକଙ୍କ ସମ୍ମୁଖରେ ମୁଁ ଏହାକୁ ପ୍ରସ୍ତୁତ କରିପାରେ। ତତ୍ପରେ ଏହି ସ୍ଥାନରେ ମୁଁ ସେପରି କିଛି ବିଷୟ ଗୁଡ଼ାକୁ ଲାଭ କରୁଅଛି ଯାହା ସମ୍ବନ୍ଧରେ ମୁଁ ଗୋଟିଏ ମାତ୍ର ବିଷୟକୁ ସୁଦ୍ଧା ଜାଣେ ନାହିଁ, ସେ ବିଷୟରେ ମୋର ଆଦୌ କିଛି ଧାରଣା ମଧ୍ୟ ନାହିଁ। ତତ୍ପରେ ମୁଁ ଉପାଧ୍ୟକ୍ଷ ଲାର୍କିନ୍ ମହାଶୟଙ୍କ ପୁସ୍ତକକୁ ପାଠ କରି ଚାଲିଛି, ପୁଣି ସ୍ମିଥ୍ ମହାଶୟଙ୍କର ପୁସ୍ତକକୁ, ସ୍କୋଫିଲ୍ ମହାଶୟଙ୍କ ଟିପ୍ପଣୀ ଗୁଡ଼ାକୁ, ବିଭିନ୍ନ ଧରଣର ଟିକା ଟିପ୍ପଣୀ ଗୁଡ଼ାକ ଯାହାକି ବିଭିନ୍ନ ବ୍ୟକ୍ତିଗଣଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଅଛି ସେଗୁଡ଼ିକୁ ସୁଦ୍ଧା ପାଠ କରିଥିଲି। ଏହା ସତ୍ତ୍ୱେ ଏହି ସବୁ ଟିକା ଟିପ୍ପଣୀକୁ ମୁଁ କ୍ରମାନୁସାରେ ସୁବ୍ୟବସ୍ଥା କରିପାରିଲି ନାହିଁ, ଯଦ୍ୱାରା କି ମୁଁ ଏହାର ପରିପ୍ରେକ୍ଷୀରେ କୌଣସି ଏକ ଉଚିତ ଧରଣର ନିଷ୍କର୍ଷକୁ ଉପନୀତ ହୋଇପାରେ, ବୁଝନ୍ତି ତ। ସୁତରାଂ ଏହି ସପ୍ତାହରେ ମୁଁ ଯୋଜନା କରୁଅଛି ଯେ ମୁଁ କ୍ୟାଣ୍ଟୁକିର ପୁସ୍ତକାଳୟକୁ ଗ୍ରନ୍ଥାଗାରକୁ ଗଲି, ଯେପରିକି ପ୍ରାଚୀନ ଜ୍ୟୋତିଷ ଶାସ୍ତ୍ର ଗୁଡ଼ାକ ବିଷୟରେ, ପୁଣି ସମୟର କାଳଚକ୍ର ଗୁଡ଼ାକ ସମ୍ବନ୍ଧରେ ମୁଁ ଅବଗତ ହୋଇପାରେ। ତେଣୁ ଗ୍ରନ୍ଥାଗାରର ତଥା ଅନ୍ୟାନ୍ୟ ସ୍ଥାନର ମୁଁ ସେହିସବୁ ପୁସ୍ତକକୁ ସଂଗ୍ରହ କଲି ଯେଉଁଗୁଡ଼ାକୁ ମୁଁ ଗ୍ରହଣ କରିପାରିଥାନ୍ତି। ପୁଣି ଏହାକୁ ବୁଝିବା ନିମନ୍ତେ ମୁଁ ଯାହା କିଛି ଉଦ୍ୟମକୁ କରିପାରିଥାନ୍ତି ସେସବୁକୁ ମୁଁ କରିସାରିଛି। ତେଣୁ ମୋ ପ୍ରତି ଏହାକୁ ପ୍ରକଟ କରିବା ନିମନ୍ତେ ମୁଁ ସମ୍ପୂର୍ଣ୍ଣ ହୃଦୟର ସହିତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ନିର୍ଭର କରିଅଛି, ଯେପରିକି ମୁଁ କିଛିଟା ପରିମାଣରେ ଯାହା କରିପାରିବା କଥା ତାହାକୁ ମୁଁ କରିପାରେ। ଯେହେତୁ ମୁଁ ଏପରି କହିବା ନିମନ୍ତେ ଆଦୌ ଇଚ୍ଛା କରେ ନାହିଁ ଯେ ମୁଁ ଏହି କଥାକୁ ଜାଣେ କିମ୍ବା ମୁଁ ସେ କଥାକୁ ଜାଣେ, ସେ ତ ମୋର ଅନ୍ତକରଣସ୍ଥ ଭାବକୁ ବୁଝନ୍ତି, ସେ ମୋର କଥାବାର୍ତ୍ତାକୁ ଶୁଣୁଛନ୍ତି। ତଥାପି ମୁଁ ଏହାକୁ ଆବଶ୍ୟକ କରେ ଯେପରିକି ମୁଁ ତାଙ୍କର ସନ୍ତାନଗଣଙ୍କୁ ପ୍ରକାଶମାନ କରିପାରେ। ତେଣୁ ମୁଁ ବିଶ୍ୱାସ କରେ ଯେ ସେ ମୋତେ ଏହାକୁ ପ୍ରଦାନ କରିବେ। ଅଦ୍ୟାବଧି ମୁଁ ଏହାକୁ ଆଦୌ ବୁଝେ ନାହିଁ, ତଥାପି ଆସନ୍ତା ରବିବାର ଦିନର ନିମିତ୍ତ ମୁଁ ତାଙ୍କ ଉପରେ ଭରସା କରୁଅଛି। ଯେହେତୁ ଆସନ୍ତା ରବିବାରର ବିଷୟଟି ସେହି 70 ସପ୍ତାହର ସମ୍ବନ୍ଧରେ ଜାଣିବାଟା, ପୁଣି ସେଗୁଡ଼ାକୁ ଉପସ୍ଥାପନ କରିବାଟା ଅତି ମହତ୍ କାର୍ଯ୍ୟ ହେବ। ପ୍ରତ୍ୟେକ ଜଣ ଏହାର ସନ୍ଦର୍ଭରେ ବିଭିନ୍ନ ଧରଣର ମତବ୍ୟକ୍ତ କରିଅଛନ୍ତି। ତତ୍ପରେ ଆପଣମାନେ ଯେତେବେଳେ ଅନ୍ୱେଷଣ କରନ୍ତି, ଆପଣମାନେ ସେଗୁଡ଼ାକୁ ତନ୍ନ ତନ୍ନ କରି ଆମୂଳଚୂଳ ଅଧ୍ୟୟନ କରିଥାନ୍ତି, ସେଗୁଡ଼ାକ ଉଚିତ ବୋଲି ବୋଧ ହୋଇନଥାଏ, ସେଗୁଡ଼ାକ ସଠିକ ଧରଣର ଟିପ୍ପଣୀ ରୂପେ ଆଦୌ ପରିଚିତ ହୋଇନଥାନ୍ତି, ଏହା କରିନପାରେ। ସେହି ହେତୁରୁ ମୁଁ ଏହାକୁ ସଠିକ ପ୍ରକାରେ ସଂଗ୍ରହ କରିବାକୁ ଆଦୌ ସକ୍ଷମ ହୋଇପାରିନଥାନ୍ତି, ତଥାପି ଏହା ପାଇଁ ମୁଁ ପ୍ରଭୁଙ୍କ ଉପରେ ଭରସା କରି ଏହାକୁ ଇଚ୍ଛା କରୁଅଛି ଏବଂ ଅଗ୍ରସର କରୁଅଛି। ମୁଁ ସଲୋମନଙ୍କ କଥାକୁ ମନେ ପକାଏ, ଏକଦା ସେ ପ୍ରାର୍ଥନା କରୁଥିଲେ, ପୁଣି ଈଶ୍ୱରଙ୍କ ନିକଟରେ ଭିକ୍ଷା କରୁଥିଲେ, ଯଦି ସେ ତାଙ୍କୁ ଜ୍ଞାନବୁଦ୍ଧି ପ୍ରଦାନ କରିବେ ସେ ଆପଣା ନିମନ୍ତେ ତାହା ଭିକ୍ଷା କରୁନଥିଲେ। ଦୀର୍ଘାୟୁ ପାଇଁ ନୁହେଁ, ଅଧିକ ଦିନ ଧରି ଜୀବିତ ରହିବା ପାଇଁ ନୁହେଁ, କିମ୍ବା ଧନଶାଳୀ ହେବାକୁ ନୁହେଁ, ମାତ୍ର ପରମେଶ୍ୱରଙ୍କ ପ୍ରଜାଗଣଙ୍କୁ ସେ କିପରି ଉଚିତ ପ୍ରକାରେ ଶାସନ କରିପାରନ୍ତି ସେ ବିଷୟର ଜ୍ଞାନକୁ ବୁଝିବା ନିମନ୍ତେ ସେ ଅଳି କରି ନିବେଦନ କରିଥିଲେ। ପରମେଶ୍ୱର ସେପରି ଧରଣର ଏକ ନିବେଦନକୁ ସ୍ୱୀକାର କରିଥିଲେ, ପୁଣି ସେହି ଜ୍ଞାନଟିକୁ ତାଙ୍କୁ ପ୍ରଦାନ କରିଥିଲେ, ଯେହେତୁ ଏହା ତାଙ୍କର ପ୍ରଜାମାନଙ୍କ ନିମନ୍ତ ଥିଲା। ଆଉ ତାହା ହିଁ ସେହି କାରଣଟି ଥିଲା ଯାହା ପାଇଁ ମୁଁ ଈଶ୍ୱରଙ୍କୁ ନିବେଦନ କରୁଅଛି ଯେ ସେ ମୋତେ ଅବଗତ କରନ୍ତୁ ଯେ ଏହି 70 ସପ୍ତାହର ଅର୍ଥଟି କ'ଣ। ଯେହେତୁ ଏହା ଯେ ସେହି ଉଚିତ ଧରଣର କ୍ୟାଲେଣ୍ଡର ଅଟେ ଯାହାକି ଆମମାନଙ୍କୁ ଅବଗତ କରାଇବ ଯେ ଆମମାନେ କେଉଁ ଯୁଗର ମଧ୍ୟରେ ଏତେବେଳେ ବାସ କରି ରହୁଛୁ, ସେହି ହେତୁରୁ ମୁଁ ଏହାକୁ ବୁଝିବାକୁ ଚାହେଁ। ମୋହର ନିଜ ପାଇଁ ନୁହେଁ, ମୋହର ନିଜ ପାଇଁ ଆଦୌ ନୁହେଁ, ଏହା ତ ନିଶ୍ଚିତ ଯେ ଏହାକୁ ବୁଝିବା ନିମନ୍ତେ ମୁଁ ମଧ୍ୟ ଆଗ୍ରହୀ ଅଟେ। ଏହା ଯେ ସେପରି ଧରଣର ବିଷୟ ତାହା ମୁଁ ଆଦୌ କହେ ନାହିଁ, ମୋର ନିମନ୍ତେ ଆଦୌ ନୁହେଁ, ଯେହେତୁ ମୁଁ ମଧ୍ୟ ସ୍ୱୟଂରୁ ତାହାକୁ ବୁଝିବା ନିମନ୍ତେ ଆଗ୍ରହୀ ଅଟେ। ପ୍ରକୃତରେ ମୁଁ ମଧ୍ୟ ବୁଝିବାକୁ ଚାହେଁ, କାରଣ କେଉଁ ସମୟ ମଧ୍ୟରେ ଆମମାନେ ଯେ ବାସ କରୁଅଛୁ ତଥା କେଉଁ ସ୍ଥାନରେ ଆମମାନେ ଯେ ଉପସ୍ଥିତ ହୋଇ ସାରିଛୁ ତାହାକୁ ବୁଝିବା ନିମନ୍ତେ ମୁଁ ଇଚ୍ଛୁକ। ପୁଣି ତାହା ଯେ ଦତ୍ତ ହୋଇ ସାରିଥିଲା ସେ କଥାକୁ ମୁଁ ଜାଣେ। ବିଭିନ୍ନ ବ୍ୟକ୍ତି ଏହାକୁ ବିଶ୍ଳେଷଣ କରି ପ୍ରସ୍ତୁତ କରି ସାରିଛନ୍ତି, ପୁଣି ସେମାନେ ଏହାକୁ ସମୟର ବହୁତ ପୂର୍ବରୁ ସମାପ୍ତ କରିଦେଇଛନ୍ତି। ମୁଁ ତ ଅଧ୍ୟୟନ କରୁଥିଲି, ଜନୈକ ବ୍ୟକ୍ତି ଏହି 70 ସପ୍ତାହ ଘଟଣାକୁ 1919 ମସିହା ପର୍ଯ୍ୟନ୍ତ ଟାଣି ଆଣି ସେହି ସ୍ଥାନ ଏହାକୁ ସମାପ୍ତ କରିଦେଇଛନ୍ତି, ତଥାପି ଏହା ସେପରି ଧରଣର ବିଷୟ ଆଦୌ ନଥିଲା। ସୁତରାଂ 70 ସପ୍ତାହ ଉତ୍ତାରେ ସେହି 70 ସପ୍ତାହ ଉତ୍ତାରେ ଏହା ପୁରାପୁରି ଭାବେ ସମାପ୍ତ ହୋଇଯିବ। ସେହି ହେତୁରୁ ଆମମାନେ କେବଳ ଇଚ୍ଛା କରୁ, ଆମମାନେ ତ ସତ୍ୟ କଥାଟିକୁ ବୁଝିବାକୁ ଇଚ୍ଛା କରୁ, ଆଉ ସେ ଯେ ମୋତେ କେବଳ ସତ୍ୟ କଥାଟିକୁ ହିଁ ଜଣାନ୍ତୁ ତାହା ଘେନି ମୁଁ ଈଶ୍ୱରଙ୍କୁ ନିବେଦନ କରୁଅଛି। ଆଉ ପଛକୁ ଫେରିଯାଇ ଏହାକୁ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ମୁଁ ପୂର୍ବର ବିଷୟକୁ ଉଦ୍ଧୃତ କରି କିଛିଟା ଟିପ୍ପଣୀକୁ ଦୋହରାଇବାକୁ ଚାହେଁ। ସେହି ହେତୁରୁ କିଛିଟା ଟିପ୍ପଣୀକୁ ମୁଁ ଯୋଗ କରି ପ୍ରସ୍ତୁତ କରିବାକୁ ଚାହେଁ, ଯାହାକୁ ଆମେମାନେ ଚତୁର୍ଥ କିମ୍ବା ପଞ୍ଚମ ଅଧ୍ୟାୟରେ ହାସଲ କରିଥିଲୁ, ଯେପରିକି ପ୍ରତ୍ୟେକ ବ୍ୟକ୍ତି ତଦ୍ୱାରା ବୁଝିପାରିବେ। ସର୍ବପ୍ରଥମେ ଆମମାନେ ଏହାକୁ ସେପରି କରିବା ପୂର୍ବେ ମୁଁ ଏହାକୁ ଅତିକ୍ରମ କରି ବଢ଼ିବାକୁ ଚାହେଁ, ଯେପରିକି ଚତୁର୍ଥ ଅଧ୍ୟାୟର ବିଷୟବସ୍ତୁକୁ ଆପଣମାନେ ବୁଝିଯିବେ। ଏତେବେଳେ ମନେ ରଖନ୍ତୁ, ତୃତୀୟ ଅଧ୍ୟାୟଟିରେ ଲାଓଦିକୀୟ ମଣ୍ଡଳୀର ଯୁଗଟି ପରିଚୟକୁ ଆସିଥିଲା, ପୁଣି ଲାଓଦିକିଆ ଯୁଗର ଅନ୍ତିମ ଚରଣରେ ମଣ୍ଡଳୀଟି ଉର୍ଦ୍ଧ୍ୱକୁ ଗୃହୀତ ହୋଇଥିଲା। ଏହାର ପରିପ୍ରେକ୍ଷୀରେ ମୋର ପତ୍ନୀଙ୍କୁ କିଛିଟା ବିଶେଷଣ ବିଷୟକୁ ବ୍ୟାଖ୍ୟା କରିବାକୁ ମୁଁ ପ୍ରୟାସ କରୁଥିଲି। ମୋହର କନ୍ୟା ବେକିକୁ ମୁଁ ବିଭିନ୍ନ ଧରଣର ଶବ୍ଦକୋଷକୁ ପୁଣି ଲାଭ କରିବା ପରି ଅନ୍ୟାନ୍ୟ ବିଷୟଗୁଡ଼ାକୁ ଲାଭ କରିବା ଉଦ୍ଦେଶ୍ୟରେ ମୁଁ ତାହାର ସାହାଯ୍ୟ ଲୋଡ଼ିଥିଲି। ସେଗୁଡ଼ାକ କୌଣସି ପ୍ରକାରେ ଏହା ଉପରେ ଉତ୍ତର ଦେଇ ପାରିନଥିଲେ। ବାଇବଲର ଶବ୍ଦକୋଷକୁ ସୁଦ୍ଧା ମୁଁ ଆଣିଥିଲି, ମୁଁ ତ ଅତି ପୁରାତନ ସମୟର ଗ୍ରୀକ୍ ଶବ୍ଦକୋଷକୁ ସଂଗ୍ରହ କରିଥିଲି, ମୁଁ ତ ପୁଣି ୱେବଷ୍ଟରଙ୍କର ପୁଣି ଆଧୁନିକ ଶବ୍ଦକୋଷ ଗୁଡାକର ବହୁଧା ଲେଖକମାନଙ୍କର ପୁସ୍ତକକୁ ସୁଦ୍ଧା ସଂଗ୍ରହ କରିଥିଲି। ସେଗୁଡ଼ାକ ମଧ୍ୟରୁ କୌଣସି ଗୋଟିଏ ଶବ୍ଦକୋଷ ସୁଦ୍ଧା ଏହାର ଉତ୍ତର ପାଇବାରେ ମୋତେ ସାହାଯ୍ୟ କରିନଥିଲେ, ଏପରିକି କୌଣସି ପ୍ରକାରେ ଶବ୍ଦ ଗୁଡାକର ଅର୍ଥକୁ ସୁଦ୍ଧା ମୋତେ ଉତ୍ତର କରିଦେବାକୁ ସକ୍ଷମ ନଥିଲେ। ମୋହର ପତ୍ନୀ ମୋତେ ପଚାରିଥିଲେ, ଆମମାନଙ୍କର ଲୋକମାନେ ଯେଉଁମାନେ ଗରିବ ଶ୍ରେଣୀ ଅଟନ୍ତି, ପୁଣି ଆମମାନେ ଯେପରି ଅଶିକ୍ଷିତ, ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ଯେତେବେଳେ ଅଶିକ୍ଷିତ ଅଟନ୍ତି ସେତେବେଳେ ଆମମାନଙ୍କର ଏପରି ଲୋକମାନେ ଯେ ସେହି ଗୃହ ବିଷୟକୁ ବୁଝିପାରନ୍ତି ସେପରି ଧରଣ ଭରସାକୁ ତୁମେ କିପରି ଆଶା କରିଥାଅ। ମୁଁ କହିଥିଲି, ପରମେଶ୍ୱର ଏହାର ସଠିକ ଉତ୍ତରକୁ ସ୍ୱୟଂରୁ ଦେବେ। ଏହା ଯେ କେତେ ଅସାଧ୍ୟ ଧରଣର ବିଷୟ ଅଟେ ସେଥିରେ କିଛି ହେଲେ ଯାଇ ଆସେ ନାହିଁ। ପରମେଶ୍ୱର ଏହାର ପରମେଶ୍ୱର ଏହା ସାଧାରଣ କରିଦେଇ ପାରନ୍ତି, ପୁଣି ଏହାକୁ ସହଜ ସୁନ୍ଦର କରିପାରନ୍ତି। ଯେହେତୁ ଆମମାନେ ସେପରି ଏକ ଦଳର ଲୋକ ଗୁଡାକ ଅଟୁ ଯେଉଁମାନେ ସେହିଦିନ ପୁଣି ଘଡ଼ିର ନିମନ୍ତେ ଆଗ୍ରହୀ ହେଉଅଛନ୍ତି, ପୁଣି ପ୍ରାର୍ଥନା କରୁଅଛନ୍ତି, ପୁଣି ଆମମାନଙ୍କର ନୟନ ଗୁଡାକ ସ୍ୱର୍ଗ ଆଡ଼କୁ ସ୍ଥିର ଦୃଷ୍ଟି କରି ରହିଅଛି, ଆଉ ତାହାଙ୍କର ଆଗମନ ପାଇଁ ଆମମାନେ ଅପେକ୍ଷା କରି ରହିଅଛୁ, ଆଉ ସେ ଯେ ଆମମାନଙ୍କୁ ପ୍ରଦର୍ଶନ କରାଇବେ ତାହା ଘେନି ମୁଁ ନିହାତି ପକ୍ଷେ ନିଶ୍ଚିତ ଅଟେ। ପୁଣି ଏହା ଆମମାନଙ୍କୁ ସେହି ନିଶ୍ଚିତ ଦିନ ଆଉ ଘଡ଼ିର ସମ୍ବନ୍ଧରେ କିଛି ହେଲେ କହିବ ନାହିଁ, ଯେହେତୁ କୌଣସି ବ୍ୟକ୍ତି ସେ କଥାକୁ ବୁଝିବେ ନାହିଁ। ତଥାପି ସପ୍ତାହର କେଉଁ ଦିନଟିର ମଧ୍ୟରେ ଆମମାନେ ଯେ ବାସ କରୁଅଛୁ ସେ ବିଷୟରେ ଏହା ନିଶ୍ଚିତ ରୂପେ ଆମମାନଙ୍କୁ ଅବଗତ କରାଇବ, ଯଦି ସେ ବିଷୟଟିକୁ ଆମମାନେ ବୁଝିବାକୁ ସକ୍ଷମ ହୋଇପାରିବା। ଆଉ ଚତୁର୍ଥ ଅଧ୍ୟାୟରେ ମଣ୍ଡଳୀ ଯୁଗର ଉତ୍ତାରେ ଯୋହନ ଯଥାଶୀଘ୍ର ଉର୍ଦ୍ଧ୍ୱକୁ ଉଠାଇ ନିଆଯାଇଥିଲେ। ଯୋହନ ଉର୍ଦ୍ଧ୍ୱକୁ ନୀତ ହୋଇଥିଲେ, ସେ ସମ୍ପୂର୍ଣ୍ଣ ମଣ୍ଡଳୀ ଯୁଗକୁ ଦର୍ଶନ କରିଥିଲେ, ଏଣୁକରି ତାହା ସେହି ସ୍ଥାନଟି ଅଟେ ଯେଉଁଠାରେ ମୁଁ ଏପରି କହିବା ନିମନ୍ତେ କେବଳ କ୍ଷଣଭର ପାଇଁ ଅଟକି ଯିବାକୁ ଚାହେଁ ଯେ କେତେକ ବ୍ୟକ୍ତି ଯେଉଁମାନେ ଏପରି ଆଶା ପୋଷଣ କରି ଅପେକ୍ଷାରତ ଅଟନ୍ତି ଯେ ବିଜାତୀୟ ମଣ୍ଡଳୀ ନିମନ୍ତେ କିଛିଟା ମହାନ ବିଚକ୍ଷଣ ପୁଣି ଶକ୍ତିଶାଳୀ ଘଟଣା ଘଟିବାକୁ ଯାଉଅଛି, ନିଶ୍ଚିତ ରୂପେ ସେମାନେ ଭ୍ରାନ୍ତରେ ପଡିଛନ୍ତି। କାରଣ ମଣ୍ଡଳୀର ଯୁଗ ପୁଣି ସେହି ସବୁ ଘଟଣା ଯାହା କିଛି ବିଜାତୀୟ ମାନଙ୍କ ସମୟରେ ଘଟିବ ସେ ସବୁ ବିବରଣୀ ପ୍ରକାଶିତ ବାକ୍ୟର ଏକମ ଅଧ୍ୟାୟରୁ ତୃତୀୟ ଅଧ୍ୟାୟ ମଧ୍ୟରେ ଲିଖିତ ଅଟେ। ତତ୍ପରେ ମଣ୍ଡଳୀର ଉର୍ଦ୍ଧାନ୍ତିକରଣ ହୁଏ, ପୁଣି ତାହା ଉର୍ଦ୍ଧକୁ ନୀତ ହୁଏ, ପୁଣି ଏହାର ଅବଶିଷ୍ଟ ଘଟଣା ଯାହା କିଛି ବାକି ରହିଯାଏ, ଉଣେଇଶ ଅଧ୍ୟାୟ ପର୍ଯ୍ୟନ୍ତ ବାକି ରହିଯାଏ, ତାହା ଜିହୁଦୀ ଜାତି ନିମନ୍ତେ ମଣ୍ଡଳୀଟି ଉର୍ଦ୍ଧକୁ ନୀତ ହେଲା ଉତ୍ତାରେ ସେମାନଙ୍କ ପାଇଁ କେବଳ ସଂଘଟିତ ହୁଏ, ପୁଣି ଏହା ମହାସଙ୍କଟର ସମୟ ଅଟେ। ବିଜାତୀୟମାନଙ୍କ ପ୍ରତି ଅନ୍ୟ କୌଣସି ଘଟଣା ଘଟେ ନାହିଁ, କେବଳ ବଧ ଅନ୍ୟାନ୍ୟ ଭୟଙ୍କର ଘଟଣା ତଳ ଘଟେ, ଶେଷ କରିବା ସମୟରେ ଆମମାନେ ତାହାକୁ ଲକ୍ଷ୍ୟ କରିବୁ। ତଥାପି ମଣ୍ଡଳୀଟି ସ୍ୱୟଂରୁ ତେର ଅଧ୍ୟାୟ ଚାଲି ଯାଇ ସାରିଛି। କହିବାର ଉଦ୍ଦେଶ୍ୟ ପ୍ରକାଶିତ ବାକ୍ୟର ତୃତୀୟ ଅଧ୍ୟାୟର ଶେଷ ପଦରେ ଲାଓଦିକୀୟ ମଣ୍ଡଳୀଟି ସେତେବେଳେ ଶେଷ ହୋଇ ଯାଇଥାଏ ଯାହାକି ସର୍ବଶେଷ ମଣ୍ଡଳୀ ଯୁଗ ଥିଲା। ପୁଣି ଆମ୍ଭେମାନେ ପ୍ରତ୍ୟେକ ମଣ୍ଡଳୀୟ ଯୁଗକୁ, ପ୍ରତିଟି ସମୟକୁ, ପୁଣି ପ୍ରତିଟି ବିଷୟ ଯାହା କିଛି ଘଟିଥିଲା ସେସବୁକୁ ବିଚାରକୁ ଆଣିଥିଲୁ। ପ୍ରତିଟି ତାରାକୁ, ପ୍ରତ୍ୟେକ ସନ୍ଦେଶ ବାହକଙ୍କୁ, ପୁଣି ସେମାନଙ୍କର ଆଚରଣ ବିଧିକୁ, ସେମାନେ ଯେ କି ପ୍ରକାର ସେବାର କାର୍ଯ୍ୟ କରିଥିଲେ ତାହାକୁ, ତତ୍ପରେ ଶେଷ ଯୁଗରେ ପଦାର୍ପଣ କରିବା ପର୍ଯ୍ୟନ୍ତ ପ୍ରତିଟି ଯୁଗକୁ ଆମମାନେ ଇତିହାସର ମଧ୍ୟ ଦେଇ ଲକ୍ଷ୍ୟ କରି ଆସିଥିଲୁ। କାନ୍ଥରେ ଏକ କୋଣରେ ତାହାର ଛବିଟିକୁ ସୁଦ୍ଧା ଅଙ୍କନ କରିଥିଲୁ। ଆଉ ଆମ୍ଭେମାନେ ଶେଷ ଯେତେବେଳେ କହିଥିଲୁ ପବିତ୍ର ଆତ୍ମା ଭବନ ମଧ୍ୟକୁ ପ୍ରବିଷ୍ଟ କରିଥିଲେ, ପୁଣି କାନ୍ଥ ଉପରିସ୍ଥ ନକ୍ସା ଉପରେ ଏକ ଗୋଲାକାର ବୃତ୍ତକୁ ଅଙ୍କନ କରିଥିଲେ, ପୁଣି ଆମମାନଙ୍କ ସମସ୍ତଙ୍କ ସମ୍ମୁଖରେ ଆଉ ଉପସ୍ଥିତିରେ ଏହାକୁ ନିଜସ୍ୱରୁ ସଠିକ ରୂପେ ପ୍ରକଟ କରିଥିଲେ। ପୁଣି ଏହାକୁ ସେପରି କହୁଥିବା ସମୟରେ ମୁଁ ଭରସା କରେ ଯେ ଏହାର ଶେଷ ଭାଗରେ ସେ କିଛିଟା ମହତ୍ ଘଟଣା ସହିତ ଉପସ୍ଥିତ ହେବେ, ପୁଣି ଆମମାନଙ୍କୁ ଦର୍ଶାଇବେ ଯେ ଆମମାନେ କାଳର ଶେଷ ସମୟରେ ଆସି ଉପସ୍ଥିତ ହୋଇସାରିଛୁ। କେନେଡିଙ୍କ ଠାରୁ କେତେ ଜଣ ବ୍ୟକ୍ତି ଶୁଣିଛନ୍ତି ସେପରି ଧରଣର ଟିପ୍ପଣୀକୁ, ପୁଣି ସେହି ମହାନ ଧରଣ କଥାକୁ ତାହାଙ୍କର ଭାଷଣ ଆଳରେ ରାଷ୍ଟ୍ରପତି କେନେଡିଙ୍କ ଠାରୁ ଶୁଣିଛନ୍ତି, ସେପରି ଧରଣର ପୂର୍ବାଭାସ କଥାକୁ କେତେ ଜଣ ଶୁଣିଛନ୍ତି ଯେ ଜାନୁଆରୀ ମାସର ଏକ ତାରିଖ ସୁଦ୍ଧା ଏପରି ପୂର୍ବାଭାସ କରାଯାଇଅଛି ଯେ ଯୁକ୍ତରାଷ୍ଟ୍ର ଆମେରିକା ଆଉ ରୁଷିଆ ଆଗ୍ନେୟଗିରିର ଭସ୍ମରେ ପରିଣତ ହେବ। ତାହା ହିଁ ସବୁକିଛି ବିଷୟ ଅଟେ ଯାହାକୁ ଆମମାନେ ଆବଶ୍ୟକ କରୁ। ଆମମାନେ ବିଚାର କରିବା ଠାରୁ ଏହା ଅତି ନିକଟବର୍ତ୍ତୀ ଅଟେ, ବୁଝନ୍ତି ତ? ସୁତରାଂ ଆମମାନେ ଏହା ଯଦି ଏତେ ନିକଟରେ ଉପସ୍ଥିତ ଯେ ଏହି ଜଗତର ମନୁଷ୍ୟଗଣ ସୁଦ୍ଧା ଏହି ଭୟଙ୍କର ଘଟଣା ସମ୍ବନ୍ଧରେ ପୂର୍ବଭାସ କରି କହୁଅଛନ୍ତି, ତେବେ ତ ଆମମାନଙ୍କୁ ସତର୍କ ହୋଇଯିବାଟା ଶ୍ରେୟସ୍କର ହେବ। ସବୁକିଛି ବିଷୟ ଅଦ୍ୟାବଧି ନିୟମିତ ରୂପେ ହୋଇସାରିଛି, ସକଳ ପ୍ରକାରର ପାପ ସ୍ୱୀକୃତି ହୋଇସାରିଛି, ପ୍ରତିଟି ବିଷୟର ପ୍ରସ୍ତୁତ ହୋଇସାରିଛି। କାରଣ କେଉଁଦିନ କେଉଁ ସମୟରେ ଆମମାନଙ୍କ ପ୍ରଭୁ ଯେ ଆମକୁ ଡାକିବେ ସେ କଥା ଆମମାନଙ୍କୁ ଆଦୌ ଜଣା ନାହିଁ। ଆଉ ସେ ଆମମାନଙ୍କୁ ଉର୍ଦ୍ଧକୁ ଚାଲିଆସ ଏପରି କହି ଯେତେବେଳେ ଆହ୍ୱାନ ଦିଅନ୍ତି, ଆମମାନଙ୍କୁ ପ୍ରସ୍ତୁତ ହୋଇଯିବାଟା ଶ୍ରେୟସ୍କର ଆଉ ଉଚିତ ପ୍ରକାର ବିଷୟ ହେବ। ପୁଣି ଏହା ଯେପରି ଏକ ସମୟରେ ଘଟିବ ଯାହା ସମ୍ବନ୍ଧରେ ଆମମାନେ ଚିନ୍ତା ସୁଦ୍ଧା କରୁନଥିବୁ। ପେଣ୍ଟିକୋଷ୍ଟର ଶ୍ରେଷ୍ଠ ଉଦ୍ଦୀପନାଟି ଏତେବେଳେ ଶେଷ ହେବାରେ ଲାଗିଛି, ସର୍ବଶେଷ ମହାନ ଆନ୍ଦୋଳନଟି ପ୍ରତିଟି ସ୍ଥାନରେ ଯେ ସେପରି ଅବସ୍ଥା ରହିଛି ସେ କଥାକୁ ଆମମାନେ ଲକ୍ଷ୍ୟ କରୁଛୁ। ସମାଚାରଟି ପ୍ରତ୍ୱରିତ ହୋଇସାରିଛି, ସବୁକିଛି ବିଷୟ ବର୍ତ୍ତମାନ ପ୍ରସ୍ତୁତ ହୋଇ ଅପେକ୍ଷାରତ ଅଟେ। ମଣ୍ଡଳୀଟି ମୁଦ୍ରାଙ୍କିତ ହୋଇସାରିଛି, ଦୁଷ୍ଟଗଣ ଅଧିକ ଦୁର୍ଦ୍ଦାନ୍ତ ହୋଇ ଉଠୁଛନ୍ତି, ମଣ୍ଡଳୀ ଗୁଡାକ ଅତିଶୟ ରୂପେ ଶିଥିଳ ହୋଇ ପଡୁଛନ୍ତି, ଭକ୍ତଗଣ ଈଶ୍ୱରଙ୍କ ଅଧିକ ନିକଟବର୍ତ୍ତୀ ହେଉଅଛନ୍ତି, ଛୋଟ ଛୋଟ ଦଳ ଗୁଡିକ ମଧ୍ୟରେ ଆତ୍ମାଙ୍କର ସକଳ ବରଦାନ ପ୍ରଚୁର ଭାବେ କାର୍ଯ୍ୟ କରିବାରେ ଆରମ୍ଭ କରୁଅଛି। ଆମ୍ଭେମାନେ ଶେଷ ସମୟରେ ପଦାର୍ପଣ କରିସାରିଛୁ। ସେହି ଗୀତଟି ଯାହାକୁ ଆରାଧନାଳୟରେ ଆମମାନେ ପ୍ରାୟତଃ ଗାନ କରୁଥିଲୁ, ଆରେ ବା ତାହାକୁ ମୁଁ କେତେ ପସନ୍ଦ କରେ, ଆହ୍ଲାଦର ସହସ୍ରାବ୍ଦୀର ଦିନର ଆଗମନ ପାଇଁ ମୁଁ ଅପେକ୍ଷା କରୁଅଛି। ଯେତେବେଳେ ଆଶିଷିତ ପ୍ରଭୁ ଆସି ତାଙ୍କ ଅପେକ୍ଷାରତ କନ୍ୟାକୁ ଉର୍ଦ୍ଧକୁ ଘେନିଯିବେ, ଆହେ ସେହି ଆନନ୍ଦର ମୁକ୍ତି ଦିବସ ପାଇଁ ମୋହର ହୃଦୟ କାନ୍ଦେ ଆଉ ତୃଷାର୍ତ୍ତ ହୁଏ, ଯେବେ ଆମମାନଙ୍କ ତ୍ରାତା ଧରତୀକୁ ପୁନଶ୍ଚ ପ୍ରତ୍ୟାବର୍ତ୍ତନ କରିବେ। ସେହି ଘଡ଼ିଟିର ଉପସ୍ଥିତି ନିମନ୍ତେ ଆମ୍ଭେମାନେ ଅପେକ୍ଷା କରୁଅଛୁ। ତତ୍ପରେ ପଞ୍ଚମ ଅଧ୍ୟାୟର ପଞ୍ଚମ ପଦରେ ଆମମାନଙ୍କ ପୂର୍ବ ବିଷୟବସ୍ତୁରେ ଆମମାନେ ଲାଭ କରିଥିଲୁ ଯେ ଆମ୍ଭେମାନେ ସ୍ୱଜାତୀୟ ଉଦ୍ଧାରକର୍ତ୍ତାଙ୍କ ଉପରେ ଆଲୋଚନା କରୁଥିଲୁ, ଯିଏକି ଖ୍ରୀଷ୍ଟ ଥିଲେ ସେ ବିଷୟକୁ ଆମମାନେ ବିଚାର କରି ଦେଖିଥିଲୁ, ଏହାକୁ ରୁତଙ୍କ ସହିତ ତୁଳନା କରିଥିଲୁ। ଋତ ସିଦ୍ଧାନ୍ତ ଗ୍ରହଣ କରୁଛନ୍ତି, ନିର୍ଣ୍ଣୟ ନେଉଛନ୍ତି, ଋତ ସେବିକାର କାର୍ଯ୍ୟକୁ ପାଳନ କରୁଛନ୍ତି, ଋତ ବିଶ୍ରାମ ଗ୍ରହଣ କରୁଛନ୍ତି, ନିର୍ଣ୍ଣୟ ନେଉଛନ୍ତି, ତାହା ନ୍ୟାୟ ପ୍ରାୟଣତାର ଉଦ୍ଦେଶ୍ୟ ଅଟେ। ସେବିକାର କାର୍ଯ୍ୟକୁ ପାଳନ କରୁଅଛନ୍ତି, ତାହା ତାଙ୍କୁ ପବିତ୍ରୀକରଣ ନିମିତ୍ତ ପ୍ରସ୍ତୁତ କରୁଅଛି। ବିଶ୍ରାମ ଗ୍ରହଣ କରୁଛନ୍ତି, ବିବାହ ଭୋଜନ ସମୟଟି ଉପସ୍ଥିତ ହେବା ପର୍ଯ୍ୟନ୍ତ ପବିତ୍ର ଆତ୍ମାଙ୍କ ସହିତ ସେ ସଙ୍ଗତି କରି ରହୁଅଛନ୍ତି। କିପରି ଚମତ୍କାର ବିଷୟ ସତେ! ମଣ୍ଡଳୀଟି ଜନ୍ ୱେସ୍ଲିଙ୍କ ମାଧ୍ୟମରେ ନ୍ୟାୟପ୍ରାୟତାରେ ଅବସ୍ଥାପନ ହେଲା, କିମ୍ବା ମାର୍ଟିନ୍ ଲୁଥରଙ୍କ ଦ୍ୱାରା ନ୍ୟାୟପ୍ରାୟତାର ଅବସ୍ଥାରେ ଉପନୀତ ହେଲା, ଜନ୍ ୱେସ୍ଲିଙ୍କ ଦ୍ୱାରା ପବିତ୍ରୀକରଣ ଅବସ୍ଥା ଉପନୀତ ହେଲା, ପେଣ୍ଟିକଷ୍ଟାଲ ଯୁଗର ମାଧ୍ୟମରେ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମକୁ ହାସଲ କଲା। ଯେତେବେଳେ ବିଶ୍ରାମ ଗ୍ରହଣ କରୁଅଛି, ତାହାର ପ୍ରଭୁଙ୍କ ଆଗମନ ପାଇଁ ଅପେକ୍ଷା କରୁଅଛି, ସିଦ୍ଧତାର ସହିତ ତାହା ହିଁ କରୁଅଛି। ଆମ୍ଭମାନଙ୍କର ସଦାତୀୟ ଉଦ୍ଧାରକର୍ତ୍ତା ପ୍ରାଚୀନଗଣ ତାହାଙ୍କୁ ଯେତେବେଳେ ଏକ ମେଷ ଶାବକ ବୋଲି କହିଥିଲେ, ସେମାନେ ପ୍ରକୃତରେ ନ୍ୟାୟସଙ୍ଗତ ଥିଲେ। ଜଣେ ବିଚାରକର୍ତ୍ତା ରୂପେ ସିଂହର ପଦବୀକୁ ପ୍ରାୟତଃ ଭୂଷିତ କରିବାକୁ ପ୍ରସ୍ତୁତ ହୋଇ ରହିଥିଲେ, ସେ ତ ଏକ ମେଷ ଶାବକ ଥିଲେ। ସେ କଥାକୁ ଆପଣମାନଙ୍କୁ ଜଣା, ସପ୍ତ ମୋହରରେ ମୁଦ୍ରାଙ୍କିତ ପୁସ୍ତକର ସହିତ ଅବସ୍ଥାନ କରିଥିଲେ। ପୁସ୍ତକଟି ଯେତେବେଳେ ତାଙ୍କ ପାଖରୁ ନିଆଗଲା, ତତ୍ପରେ ମଧ୍ୟସ୍ଥତାର କର୍ମଟି ଶେଷ ହୋଇଗଲା। ଆଉ ତୃତୀୟ ଅଧ୍ୟାୟରେ ମଣ୍ଡଳୀଟି ଉର୍ଦ୍ଧ୍ୱକୁ ନୀତ ହୋଇଥିଲା, କିନ୍ତୁ ଉଦ୍ଧାରର କର୍ମଟି ତଥାପି ପ୍ରକଟ ହେବାରେ ବାକି ଥିଲା। ମଣ୍ଡଳୀଟି ଯେ କିପରି ଭାବରେ ଉଦ୍ଧାର ପ୍ରାପ୍ତ ହେଲା, ଉଦ୍ଧାର ପାଇଲା, ସେ ବିଷୟଟିକୁ ପ୍ରକଟ ହେବାରେ ବାକି ଥିଲା। ମଣ୍ଡଳୀର ଯୁଗରେ କି ପ୍ରକାର ଘଟଣା ଯେ ଘଟିଥିଲା, ତାହାର ପ୍ରକାଶନଟି ପ୍ରକଟ ହେବାରେ ବାକି ଥିଲା। ଦେଖନ୍ତୁ, ମଣ୍ଡଳୀଟି ଉର୍ଦ୍ଧ୍ୱକୁ ନୀତ ହୋଇସାରିଛି। ସୁତରାଂ ପଞ୍ଚମ ଅଧ୍ୟାୟରେ ସେ ଏତେବେଳେ ଦେଖାଉଛନ୍ତି ଯେ ସେ ଏହାକୁ କିପରି ଭାବରେ ସମ୍ପନ୍ନ କରିଥିଲେ, କଣ ଘଟଣା ଯେ ଘଟିଥିଲା, ଆଉ ମଣ୍ଡଳୀକୁ ସେ କିପରି ଭାବରେ ମୁଦ୍ରାଙ୍କନ କଲେ, ସେସବୁ ବିଷୟ। ତାଙ୍କ ନାମରେ ପ୍ରକାଶନଟି, ତାଙ୍କରି ନାମକୁ ବ୍ୟବହାର କରି ଜଳରେ ବାପ୍ତିଜିତ କରିବାର ବିଷୟଟି, ଅନନ୍ତ ଜୀବନ, ଅନନ୍ତ ନରକ ବୋଲି କିଛି ଯେ ନାହିଁ, ସର୍ପର ବଂଶ, ଚିରସ୍ଥାୟୀ ସୁରକ୍ଷାର ବିଷୟ, ସେହିସବୁ ସୁବିଖ୍ୟାତ ଧର୍ମ ସିଦ୍ଧାନ୍ତ, ପୂର୍ବର ନିରୂପଣର କଥା, ମଣ୍ଡଳୀର ପୂର୍ବରୁ ନିରୂପଣର ଉଦ୍ଦେଶ୍ୟ, ସେହିସବୁ ମଣ୍ଡଳୀ ପ୍ରତି ପ୍ରକଟ ହେବାକୁ ନିର୍ମିତ ହୋଇଥିଲା। ସେ ଯେ ଏହି ସକ ବିଷୟକୁ ଏହାକୁ କିପରି ଭାବରେ ସଫଳ କଲେ ତାହାକୁ ଦର୍ଶାଉଅଛନ୍ତି। ଆଉ ଆମ୍ଭମାନଙ୍କର ସ୍ୱଜାତୀୟ ମୁକ୍ତିକର୍ତ୍ତା ଜଣକ ପ୍ରକୃତ ଅଧିକାରୀଙ୍କ ଠାରୁ ପରିତ୍ରାଣ ସୂଚନା ସମ୍ବଳିତ ସପ୍ତ ମୋହରରେ ମୁଦ୍ରାଙ୍କିତ ଥିବା ପୁସ୍ତକଟିକୁ ହସ୍ତାନ୍ତରିତ ହେଲେ। ଆମେନ୍। ସେହି ପ୍ରକୃତ ଅଧିକାରୀ ଜଣକ ଯେ କିଏ ଥିଲେ, ସେ କଥାକୁ ଆମମାନେ ଲକ୍ଷ୍ୟ କଲୁ କି, ସ୍ୱୟଂରୁ ପରମେଶ୍ୱର ସେହି ଜଣକ ଥିଲେ। ତତ୍ପରେ ମେଷଶାବକ ଆସି ସିଂହାସନ ପ୍ରବିଷ୍ଟ ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରୁ ସେହି ପୁସ୍ତକ ନେଲେ। ସେହି ମେଷଶାବକ ଜଣକ କିଏ ଥିଲେ? ଉଦ୍ଧାରକର୍ତ୍ତା ଜଣକ ଆମମାନଙ୍କ ସ୍ୱଜାତୀୟ ଉଦ୍ଧାରକର୍ତ୍ତା ଜଣକ ଥିଲେ। ମଣ୍ଡଳୀ ପ୍ରତି ସ୍ୱଜାତୀୟ ଉଦ୍ଧାରକର୍ତ୍ତା ଥିଲେ, ଯିଏ ଆସିଥିଲେ ଆଉ ଇସ୍ରାଏଲକୁ ମୁକ୍ତ କରିଥିଲେ। ଆଜିର ସକାଳବେଳା ତାହା ବିଷୟରେ ବିଚାର କରିବାକୁ ଆମେ ଯାଉଛୁ। ଇସ୍ରାଏଲ ମୁକ୍ତ ହେଲା, ତଥାପି ଏହା ସେମାନଙ୍କ ପ୍ରତି କାର୍ଯ୍ୟକାରୀ ହେଲା ନାହିଁ, ଯେହେତୁ ସେମାନେ ତାହାଙ୍କୁ ଅସ୍ୱୀକାର କରିଥିଲେ। କିନ୍ତୁ ମଣ୍ଡଳୀ ସେମାନଙ୍କର ପରିତ୍ରାଣକୁ ହାସଲ କରିଥିଲା, ଆଉ ସେ ଆମ୍ଭମାନଙ୍କର ସ୍ୱଜାତୀୟ ଉଦ୍ଧାରକର୍ତ୍ତା ଅଟନ୍ତି। ଋତୁଙ୍କୁ ପାଇବା ନିମନ୍ତେ ବୟୋଜଙ୍କୁ ଯେପରି ନୱମୀଙ୍କୁ ଉଦ୍ଧାର କରିବାକୁ ପଡ଼ିଥିଲା, ଯିଏକି ଜଣେ ମୟାବିନୀ ଥିଲେ, ଜଣେ ସମ୍ପର୍କୀୟ ଥିଲେ, ଜଣେ ବିଜାତିଆ ଥିଲେ, ସେହିପରି ଭାବରେ ଖ୍ରୀଷ୍ଟ ଇସ୍ରାଏଲକୁ ମୁକ୍ତ କଲେ, ମୁକ୍ତିର ପରିଚୟକୁ ଦାନ କଲେ, ପୁଣି ତଦ୍ୱାରା ଅସ୍ୱୀକୃତ ହେଲେ। ସେହି ବ୍ୟକ୍ତିଟି ଯିଏକି ଗୁଳିବିଦ୍ଧ କରାଯାଇ ହତ ହୋଇଥିଲା, ଯାହା ବିଷୟରେ ମୁଁ ଟିପ୍ପଣୀ ଦେଇ ବହୁଧା ଉଦାହରଣ ଦେଇ କହିଥାଏ, ସେହି କ୍ଷମାଦାନ ବିଷୟକୁ ଆପଣମାନେ ମନେ ରଖିଛନ୍ତି କି? ଗୃହଯୁଦ୍ଧ ସମୟ ସେପରି ହୋଇଥିଲା। ସେ ଜଣେ ସୁପୁରୁଷ ଥିଲେ, ସେ ଅତି ନିର୍ଦ୍ଦୋଷ ବ୍ୟକ୍ତି, ନିର୍ମଳ ଚିତ୍ତର ବ୍ୟକ୍ତି ଥିଲେ, ଏହା ସତ୍ତ୍ୱେ ସେମାନେ ତାଙ୍କୁ ଦୋଷୀ ରୂପେ ସାବ୍ୟସ୍ତ କରିଥିଲେ। ଯଦ୍ୟପି ଏକ ପକ୍ଷରେ ସେ ଦୋଷୀ ଥିଲେ, ଯେହେତୁ ଯୁଦ୍ଧ ଚାଲିଥିବା ସମୟରେ ସେ ରଣଭୂମିରୁ ପଳାଇ ଆସିଥିଲେ, ସେହି ହେତୁ ସେମାନେ ତାଙ୍କୁ ଦୋଷୀ ପାଇଥିଲେ, ପୁଣି ତାଙ୍କୁ ଗୁଳିବିଦ୍ଧ କରି ହତ କରିବାକୁ ଯାଉଥିଲେ। ଆଉ ଜନୈକ ବ୍ୟକ୍ତି ରାଷ୍ଟ୍ରପତି ଲିଙ୍କନଙ୍କ ପାଖକୁ ଯାଇଥିଲେ, ଆଉ ତାଙ୍କୁ କହିଥିଲେ, ଲିଙ୍କନ ମହାଶୟ, ଏହି ଜଣକ ଜଣେ ଖ୍ରୀଷ୍ଟିଆନ ବ୍ୟକ୍ତି ଅଟନ୍ତି। ସେ ତ ଅତିଶୟ ରୂପେ ଭୟଭୀତ ହୋଇ ପଡ଼ିଥିଲେ, ଯେହେତୁ ସେହି ବ୍ୟକ୍ତିଙ୍କର ପରିଜନମାନଙ୍କୁ ମୁଁ ଚିହ୍ନେ। ସେ ତ କେବଳ ଭୟ ପାଇଥିଲେ, ସେ କୌଣସି କ୍ଷତି କରିବାକୁ ଆଦୌ ମନସ୍ଥ କରିନଥିଲେ, ତଥାପି ସେ ପଳାୟନ କରିଥିଲେ। କହିଥିଲେ, ଲିଙ୍କନ ମହାଶୟ, ଏହା ବର୍ତ୍ତମାନ ଆପଣଙ୍କ ଅନୁଗ୍ରହ ଉପରେ ନିର୍ଭର କରେ, ତାହାଙ୍କୁ କ୍ଷମାଦାନ କରିବାକୁ କେବଳ ଆପଣ ହିଁ ଏକମାତ୍ର ଅଧିକାର ସମ୍ପନ୍ନ ବ୍ୟକ୍ତି ଅଟନ୍ତି। ଲିଙ୍କନ ମହାଶୟ ଖଣ୍ଡିଏ ଛୋଟ କାଗଜ ଟୁକୁରାକୁ ପୁଣି ଆପଣଙ୍କ କଲମକୁ ଉଠାଇ ଆଣିଥିଲେ, ପୁଣି କ୍ଷମା କରାଗଲା। ଏପରି ଲେଖି ତହିଁ ନିଜର ହସ୍ତାକ୍ଷର କରି ଅମୁକ ଅମୁକ ବ୍ୟକ୍ତି ପାଇଁ ଏହା ନିରୂପଣ କରାଗଲା ବୋଲି ସ୍ୱୀକୃତି କଲେ। ଇବ୍ରାହିମ ଲିଙ୍କନ ଲେଖି ହସ୍ତାକ୍ଷର କରିଥିଲେ। ସେହି ବ୍ୟକ୍ତି ଜଣକ କାରାଗାରକୁ ଧାଇଁ ଫେରି ଆସିଥିଲା, ପୁଣି ମୃତ୍ୟୁ ଦଣ୍ଡାଦେଶ ଅଧୀନସ୍ଥ ଥିବା ସେ ବ୍ୟକ୍ତିଙ୍କୁ କହିଥିଲା, ମୁଁ ତୁମ କ୍ଷମାଦାନ ସ୍ୱୀକୃତି ପତ୍ରକୁ ଲାଭ କରିଅଛି, ତାହା ଏହା ଅଟେ। ପୁଣି ବନ୍ଦୀ ଥିବା ବ୍ୟକ୍ତି ଜଣକ କହିଥିଲେ, ଏହାକୁ ଦେଖିବା ନିମନ୍ତେ ମୁଁ ଅନିଚ୍ଛା ପ୍ରକାଶ କରେ, ଏହାରି ଉପରେ ଏକ ବଡ ଧରଣର ମୋହର ହେବାଟା ଉଚିତ ହୋଇଥାନ୍ତା, ତେବେ ଯାଏ ଏହା ସବୁକିଛି ସମସ୍ୟାକୁ ସମାଧାନ କରିଥାନ୍ତା। ତେଣୁ ତୁମେ ମୋତେ ହାସ୍ୟାସ୍ପଦର କାରଣ କରିବାକୁ କେବଳ ପ୍ରୟାସ କରୁଅଛ। ଏହା ଅବ୍ରାହମ ଲିଙ୍କନଙ୍କର ସ୍ୱୀକୃତି ପତ୍ର ଆଦୌ ନୁହେଁ, ଅନ୍ୟ ଯେକୌଣସି ବ୍ୟକ୍ତି ତାଙ୍କ ନାମଟିକୁ ହସ୍ତାକ୍ଷର କରିଦେଇପାରନ୍ତି, ଯେହେତୁ ଏହାକୁ ସ୍ୱୀକୃତିପ୍ରାପ୍ତ ଦସ୍ତାବେଜ କରି ପ୍ରସ୍ତୁତ କରିବା ନିମନ୍ତେ ଏହା ଉପରେ ମୋହରଟିଏ ରହିଥାନ୍ତା କିମ୍ବା ସେପରି କିଛି ବ୍ୟବସ୍ଥା ଚିହ୍ନ ରହିଥାନ୍ତା, ତେବେ ଯାହା ଏହା ତାଙ୍କଠାରୁ ଆଗତ ହୋଇଥିବାର ପ୍ରମାଣ ଯୁକ୍ତ ହୋଇଥାନ୍ତା। ତଥାପି ଅପର ବ୍ୟକ୍ତି ଜଣକ ତାଙ୍କୁ ମନାଇବାରେ ପ୍ରୟାସ କରିଚାଲିଥିଲେ, ପୁଣି କାରାରୁଦ୍ଧ ବ୍ୟକ୍ତି ଜଣକ ଏହା ସତ୍ତ୍ୱେ ବିଚାର କରିଥିଲେ ଯେ ସେ ବ୍ୟକ୍ତି ଜଣକ ତାହାଙ୍କୁ ଭଣ୍ଡାଉଛନ୍ତି, ତେଣୁ ସେ ପୁନଶ୍ଚ ଭିତରକୁ ଫେରିଯାଇଥିଲେ। ପରଦିନର ପ୍ରାତଃକାଳରେ ସେ ଗୁଳିବିଦ୍ଧ କରାଯାଇ ହତ ହେଲେ। ସେ ଗୁଳିବିଦ୍ଧ କଲା ଉତ୍ତାରେ ବିଚାର ନିମିତ୍ତ ଆଭ୍ୟନ୍ତରୀଣ ବିଚାର ମଣ୍ଡଳୀ ଡକରାଗଲା। ଯେହେତୁ ସେ ବ୍ୟକ୍ତି ଜଣକ ଗୁଳିବିଦ୍ଧ କରାଯାଇ ହତ ହେବାର 24 ଘଣ୍ଟା ପୂର୍ବେ ଆପଣଙ୍କ ନାମରେ ନିଜର ହସ୍ତାକ୍ଷର କରି ଅବ୍ରାହମ ଲିଙ୍କନ ତାହାକୁ କ୍ଷମା ଦିଆଗଲା ବୋଲି କହି ସ୍ୱୀକୃତି ଦେଇ ନିଜ ନାମକୁ ଲେଖିଥିଲେ, ଏହା ସତ୍ତ୍ୱେ ସରକାର ତାହାକୁ ଗୁଳିବିଦ୍ଧ କରିଥିଲେ। ତତ୍ପରେ କଣ ଘଟିଲା? ସୁତରାଂ ଯୁକ୍ତରାଷ୍ଟ୍ର ଆମେରିକାର ସଂଘୀୟ ନ୍ୟାୟାଳୟ ଏପରି କହି ଏହି ସିଦ୍ଧାନ୍ତରେ ଉପନୀତ ହେଲା ଯେ କୌଣସି କ୍ଷମାଦାନ ସେ ପର୍ଯ୍ୟନ୍ତ କ୍ଷମାଦାନ ରୂପେ ଗ୍ରହଣୀୟ ନୁହେଁ ଯେତେବେଳେ ପର୍ଯ୍ୟନ୍ତ ତାହାକୁ କ୍ଷମାଦାନ ବୋଲି କହି ଗ୍ରହଣ କରା ନ ଯାଇଛି। ଆଉ କାଲବରୀ ଉପରେ ଯୀଶୁଖ୍ରୀଷ୍ଟ ଇସ୍ରାଏଲକୁ ମୁକ୍ତ କରିଥିଲେ, ତଥାପି ସେମାନଙ୍କ ପାଇଁ ତାହା କ୍ଷମାଦାନର ବିଷୟ ଆଦୌ ନଥିଲା, ଯେହେତୁ ସେମାନେ ଏହାକୁ କ୍ଷମାଦାନର ବିଷୟ କହି ଆଦୌ ଗ୍ରହଣ କରିନଥିଲେ। ତଥାପି ଏହି 70 ସପ୍ତାହ କହି ପରିଚୟ ଥିବା ଆମମାନଙ୍କ ଏହି ବିଷୟବସ୍ତୁରେ ଆମମାନେ ଲାଭ କଲୁ ଯେ ସେମାନେ ଫେରି ଆସି ଆପଣମାନଙ୍କ କ୍ଷମାଦାନକୁ ଗ୍ରହଣ କଲେ, କିନ୍ତୁ ସେ ତ ମଣ୍ଡଳୀକୁ ମୁକ୍ତ କଲେ। ତତ୍ପରେ ଆମ୍ଭେମାନେ ମୁକ୍ତ ହେଲୁ, ଯେହେତୁ ଆମ୍ଭମାନଙ୍କ ମୁକ୍ତିର ସ୍ୱରୂପ ଆମମାନେ ଯୀଶୁଖ୍ରୀଷ୍ଟଙ୍କ ରକ୍ତକୁ ସ୍ୱୀକାର କରିଅଛୁ। ଆଉ ସେ ଯେ ଆମମାନଙ୍କର ସଜାତୀୟ ମୁକ୍ତିକର୍ତ୍ତା ଥିଲେ ସେ କଥାକୁ ଆମମାନେ ଲକ୍ଷ୍ୟ କଲୁ, ପୁଣି ସେ ମୂଳ ଅଧିକାରୀଙ୍କ ହସ୍ତରୁ ସେହି ପୁସ୍ତକକୁ ନେଇଥିଲେ। ଏହା ତ ମୁକ୍ତିର ଉଦ୍ଦେଶ୍ୟରେ ଶିରୋନାମା ସୂଚକ କବଳା ଥିଲା, ଅଧିକାରୀ କରିବା ସମ୍ବଳିତ ଦସ୍ତାବେଜ ଥିଲା। ସେ ବିଷୟକୁ ଆମେମାନେ ଲାଭ କରିଥିଲୁ। ଅଧ୍ୟୟନର ବିଷୟଟିକୁ ଆପଣମାନେ ମନେ ପକାନ୍ତି କି? ଏହା ତ ମୁକ୍ତିର ପ୍ରମାଣ ସୂଚକ ଏକ ଅଧିକାର ସମ୍ବଳିତ କବଲା ଥିଲା, ଏହା ସହିତ ପୃଥକ କରିବାର ଏକ କବଲା ସମ୍ବଳିତ ରହିଛି, ଅର୍ଥାତ୍ ମୃତ୍ୟୁ ନିମିତ୍ତ ପରମେଶ୍ୱର ଜୀବନକୁ ଆବଶ୍ୟକ କରିଥିଲେ, ଏଦନ ଉଦ୍ୟାନରେ ତାହାକୁ ଆବଶ୍ୟକ କରିଥିଲେ। ତତ୍ପରେ ଧାର୍ମିକ ବ୍ୟକ୍ତି ଯୀଶୁ ମୃତ୍ୟୁବରଣ କଲେ, ଆଉ ଅଧିକାର ସମ୍ବଳିତ ଥିବା ଦସ୍ତାବେଜକୁ ଗ୍ରହଣ କରି ନେଇଥିଲେ। ତତ୍ପରେ ମୋହର ଗୁଡାକୁ ଭାଙ୍ଗିବାକୁ ସକ୍ଷମ ହେଲେ, ସେଗୁଡାକ ମଧ୍ୟରେ କି ପ୍ରକାର ବିଷୟ ଗୁଡାକ ଗୁପ୍ତ ହୋଇ ରହିଛି ତାହାକୁ ପ୍ରକାଶ କଲେ, ପୁଣି ଯାହା ତାହାଙ୍କର ଅଧିକାର ବିଷୟ ଥିଲା ସେହି ଅଧିକାରଟିକୁ ସେ ଆପଣାର ଲୋକମାନଙ୍କୁ ଦାନ କଲେ। ଏପରି କର୍ମକୁ କରିବା ଦ୍ୱାରା ଅନନ୍ତ ଜୀବନ ଯାହାର ସେ ଅଧିକାରୀ ଥିଲେ ତାହାକୁ କାଲବରୀ ସେ ନିଜର ଜୀବନ ସ୍ୱରୂପେ ପ୍ରଦାନ କଲେ, ପୁଣି ପବିତ୍ର ଆତ୍ମାଙ୍କ ଦ୍ୱାରା ସେ ତାହାକୁ ଆମମାନଙ୍କ ମଧ୍ୟରେ ବଣ୍ଟନ କଲେ, ଭାଗ ଭାଗ କରିଦେଲେ। ଆମେନ୍। ଏହି ଜଣେ ଅନ୍ୟ ବ୍ୟକ୍ତି ଯେପରି ଅବସ୍ଥାକୁ ଆଦୌ ପହଞ୍ଚି ନାହାନ୍ତି, ପୁଣି ସେ ଯେ ପ୍ରକାର ପ୍ରେମକୁ ଆମମାନଙ୍କ ପାଇଁ ପ୍ରକାଶ କରିଥିଲେ ସେପରି ଧରଣ ପ୍ରେମକୁ କଦାପି ପରିଚିତ କରି ନାହାନ୍ତି। ଏଦନ ଉଦ୍ୟାନରେ ପତନ ଯୋଗୁଁ ଏକଦା ଶୈତାନ ତାହାର ଅଧିକାରୀ ଥିଲା, ସେ ବନ୍ଧା ଯାଇ ଅଗ୍ନିହ୍ରଦରେ ପକାଯାଇ ସାରିଛି, ତାହାର ସକଳ ଦିନର ସମାପ୍ତି ଘଟିଛି। ସୁସମାଚାର ମଧ୍ୟରେ ଯୀଶୁଙ୍କର 4ଟି ପଦବୀ ଥିଲା, ଆମମାନେ ସେ କଥାକୁ ଲକ୍ଷ୍ୟ କରିଥିଲୁ। ଦାଉଦଙ୍କ ପୁତ୍ର ଅର୍ଥାତ୍ ସିଂହାସନ ଅଧିକାରୀ, ଅବ୍ରାହମଙ୍କ ପୁତ୍ର ରାଜକୀୟ ଅଧିକାରୀ ବଂଶ, ମନୁଷ୍ୟ ପୁତ୍ର ପୃଥିବୀର ଅଧିକାରୀ, ପରମେଶ୍ୱରଙ୍କ ପୁତ୍ର ଅର୍ଥାତ୍ ସକଳ ବସ୍ତୁର ଅଧିକାରୀ, ରାଜକୀୟ ଅଧିକାରୀ ରୂପେ ପରିଚିତ ଥିଲେ। ପୁରାତନ ନିୟମର ବ୍ୟବସ୍ଥା ଅନୁସାରେ 50 ବର୍ଷରୁ ଅଧିକ କୌଣସି ସମ୍ପତ୍ତି ଆଦୌ ଦଖଲରେ ରଖାଯାଇ ପାରୁନଥିଲା। ଏହାର ଅସଲି ଅଧିକାରୀଙ୍କ ଠାରୁ ତାହାକୁ ଆଦୌ ଦଖଲ ମୁକ୍ତ କହି ଘୋଷଣା କରାଯାଇ ପାରୁନଥିଲା, କେବଳ 50 ବର୍ଷରେ ସେପରି ସମ୍ଭବ ହେଉଥିଲା। ଆଉ 40 ଦିନର ଅବଧିରେ ସେ ମୂଲ୍ୟଟିକୁ ପରିଶୋଧ କଲେ। ପୁଣି 50ତମ ଦିନରେ ମୁକ୍ତି ଆଉ ଶକ୍ତି ଯାହାକି ମଣ୍ଡଳୀର ଅଧିକାର ଯୁକ୍ତ ଥିଲା ତାହା ଏଦନ ଉଦ୍ୟାନରେ ହଜିଯାଇଥିଲା, ତାହାକୁ ପୁନଶ୍ଚ ମୁକ୍ତ କରାଗଲା। ତତ୍ପରେ 50ତମ ଦିବସରେ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ଦ୍ୱାରା ତାହା ଆମମାନଙ୍କ ନିକଟକୁ ପୁନଶ୍ଚ ପ୍ରେରିତ ହେଲା। ତତ୍ପରେ ସେହି ଗୁଡ଼ା ହୋଇ ରହିଥିବା ପୁସ୍ତକଟିକୁ ଆମମାନେ ଉଠାଇଥିଲୁ, ଆମ୍ଭେମାନେ ସମସ୍ତ ଗୁଡ଼ା ଯାଇଥିବା ପୁସ୍ତକକୁ ଉଠାଇଥିଲୁ। ପୁଣି ଗୁଡ଼ା ହୋଇ ରହିଥିବା ପୁସ୍ତକ ଗୁଡ଼ାକ କିପରି ଭାବରେ ତାଙ୍କର ହସ୍ତରେ ହସ୍ତାନ୍ତରିତ କରାଗଲା ତାହାକୁ ଲକ୍ଷ୍ୟ କରିଥିଲୁ। ଜିରିମିୟ 32:6 ତାଙ୍କର ପୁତୁରା ହନନେଲ ତାଙ୍କ ନିମନ୍ତେ କିଛିଟା ଦସ୍ତାବେଜକୁ କିପରି ଛାଡ଼ିଗଲେ ସେ କଥାକୁ ଜିରିମିୟ ପୁସ୍ତକରେ ଆମମାନେ ଦେଖିଥିଲୁ। ସେମାନେ ତ ବନ୍ଦିତ ଅବସ୍ଥାକୁ ନୀତ ହେବାକୁ ଯାଉଥିଲେ, ଯାହା ମଧ୍ୟକୁ ଆଜିର ପ୍ରାତଃକାଳରେ ଆମମାନେ ସୁଦ୍ଧା ନୀତ ହେବାକୁ ଯାଉଅଛୁ, ବନ୍ଦିତ ଅବସ୍ଥାକୁ ନୀତ ହେବାକୁ ଯାଉଅଛୁ। ପୁଣି ଏହାକୁ ଏକ ମାଟିପାତ୍ର ମଧ୍ୟରେ ରଖାଯାଇଥିଲା। ପରମେଶ୍ୱରଙ୍କ ଶକ୍ତି ଯେ କେଉଁଠାରେ ରହିଛି ତାହାକୁ ଏହା ଦର୍ଶାଏ। ପୁଣି ଚର୍ମ ପୁସ୍ତକ ଗୁଡାକ ଆଉ ଈଶ୍ୱରଙ୍କ ଗୁପ୍ତ ଭାବ ଗୁଡାକ ହୃଦୟ ମଧ୍ୟରେ ପରିଚିତ ହୋଇ ରହିଛି। ଆମ୍ଭମାନଙ୍କ ମୁକ୍ତିର ଯୋଜନାଟି ସେହି ସମାନ୍ତର ବିଷୟଟି ମୃତ୍ତିକା ପାତ୍ରରେ ଯୀଶୁଙ୍କ ନାମ ଓ ଏହାର ପ୍ରକାଶନ ମଧ୍ୟରେ ସୁରକ୍ଷିତ ଭାବରେ ରଖାଯାଇଛି। ଯୀଶୁଙ୍କର ନାମ ଓ ଏହାର ପ୍ରକାଶନ ମଧ୍ୟରେ ସୁରକ୍ଷିତ ଭାବେ ରଖାଯାଇଛି। ଏହି ପୁସ୍ତକଟି ସପ୍ତ ମୋହର ଦ୍ୱାରା ଯେ ମୁଦ୍ରାଙ୍କିତ ହୋଇଥିଲା ସେ ବିଷୟକୁ ଆମମାନେ ଧ୍ୟାନ କରିଥିଲୁ। ତତ୍ପରେ ପ୍ରତିଟି ମୋହର ଗୁଡା ହୋଇ ରହିଥିବା ଅବସ୍ଥାରେ ଥିଲା। ପୁଣି ପ୍ରକାଶନଟି ଯେତେବେଳେ ପରିଚୟଭୁକ୍ତ ହେଲା ସେ ମୋହରଟିକୁ ଭାଙ୍ଗିଥିଲେ, ତାହାକୁ ପରିଚିତ କରିଥିଲେ, ପୁଣି ସେହି ମୋହରଟି ଯେ କଣ କହିଥିଲା ତାହାକୁ ପ୍ରକଟ କରିଥିଲେ। ତତ୍ପରେ ପରବର୍ତ୍ତୀ ମୋହରକୁ ସେ ଖୋଲିଥିଲେ, ଗୁଡା ହୋଇଥିବା ପୁସ୍ତକକୁ ଖୋଲିଥିଲେ ଆଉ ସେହି ମୋହରରେ ଯେ କଣ ଲେଖାଯାଇଥିଲା ତାହାକୁ ପ୍ରକଟ କରିଥିଲେ। ପରବର୍ତ୍ତୀ ମୋହରଟି ଖୋଲିଥିଲେ, ଏହାକୁ ଭାଙ୍ଗି ପକାଇଥିଲେ, ପୁଣି ସେ ମୋହରଟି ଯେ କିପରି କଥାକୁ ପ୍ରକାଶ କରିଥିଲା ତାହାକୁ ଦେଖାଇଥିଲେ ଆଉ ତାହାର ପ୍ରକାଶନଟି ଯେ କଣ ସେ ବିଷୟଟିକୁ ମଧ୍ୟ ପ୍ରକଟ କରିଥିଲେ। ଆମ୍ଭମାନଙ୍କ ମଧ୍ୟରେ ପରିଚିତ ହୋଇ ରହିଥିବା ସପ୍ତ ମୋହରଟି ପ୍ରକୃତରେ ତାହା ହିଁ ଅଟେ, ଯାହାର ବିଷୟବସ୍ତୁ ମଧ୍ୟକୁ ଏହି କିଛି ଦିନ ମଧ୍ୟରେ ଆମମାନେ ଅବସ୍ଥାନ କରି ରହିବୁ, ତାହା ଯେ ସେପରି କାର୍ଯ୍ୟକୁ କରିବ ଏପରି ଆମମାନେ ଭରସା କରିଥାଉ। ପ୍ରତ୍ୟେକ ମୋହର ସେଗୁଡାକୁ ପୁସ୍ତକ ଉପରେ ଯେତେବେଳେ ଭଙ୍ଗା ଯାଇ ସାରିଛି ତତ୍ପରେ ଉନ୍ମୁକ୍ତ ହୋଇପଡିବ। ପୁଣି କଣ ଘଟଣା ଯେ ଘଟିଲା ସେ କଥାକୁ ତାହା ପରିଚିତ କରାଇବ। ତହିଁରେ ଯେ 7ଟି ମୋହର ରହିଛି ସେ ବିଷୟକୁ ଆମେ ଲକ୍ଷ୍ୟ କଲୁ। ପଞ୍ଚମ ତାହା ପରିତ୍ରାଣ ଯୋଜନା ମଧ୍ୟରେ ନିହିତ ଅଟେ। ପଞ୍ଚମ ଏହା ଏକ ସଂଖ୍ୟା, ପୁଣି ଏଥିରେ 5ଟି 7ର ସଂଖ୍ୟା ରହିଛି, ଯଥା ସପ୍ତ ମୋହର, ସପ୍ତ ଆତ୍ମା, ସପ୍ତ ସ୍ୱର୍ଗଦୂତ, ସପ୍ତ ତୁରୀ, ପୁଣି ସପ୍ତ ମଣ୍ଡଳୀ ଯୁଗ ଏପରି। ତେଣୁ ଆପଣମାନେ ଧ୍ୟାନ ଦିଅନ୍ତୁ, 5ଥର 7ଟି ସଂଖ୍ୟା ତାହା ଅନୁଗ୍ରହର ପରିଚୟ ଅଟେ। 5 ଏହା ଅନୁଗ୍ରହର ସୂଚକ, ପୁଣି 7 ତାହା ସିଦ୍ଧତାର ସୂଚକ ଅଟେ। ତେଣୁ ଏହା ତ ଅତି ସିଦ୍ଧତାର ସହିତ ପ୍ରକୃତ ରୂପେ ଅଗ୍ରସର କରୁଛି, ବୁଝନ୍ତୁ ଅତି ଉତ୍ତମ କଥା। ଯେପରିକି ପରମେଶ୍ୱରଙ୍କ ବଚନ ମଧ୍ୟସ୍ଥ ପ୍ରତିଟି ମୋହର ଖୋଲାଗଲା, ସେହି ଯୁଗର ଜନୈକ ବ୍ୟକ୍ତିଙ୍କଠାରେ ତାହାକୁ ପ୍ରକଟ କରାଗଲା ଯେ ଆମେମାନେ କେଉଁ ଯୁଗରେ ବାସ କରୁଅଛୁ, ସେହି ଯୁଗର ଆତ୍ମାଟିକୁ, ସେହି ଯୁଗର ମଣ୍ଡଳୀକୁ ପ୍ରକଟ କରାଗଲା। ପରିଶେଷରେ ପ୍ରକାଶିତ ବାକ୍ୟର 10ମ ଅଧ୍ୟାୟରେ ସେହି ମୋହରଟି ଯେତେବେଳେ ଭଙ୍ଗାଗଲା ଆମେ ଲକ୍ଷ୍ୟ କଲୁ ଯେ, ଆମମାନେ ଧ୍ୟାନ କଲୁ ଯେ ସ୍ୱର୍ଗଦୂତ ଜଣକ ଗୋଟିଏ ପାଦକୁ ଶୁଷ୍କ ଭୂମି ଉପରେ, ପୁଣି ଅନ୍ୟ ପାଦଟିକୁ ସମୁଦ୍ର ଉପରେ ଥୋଇଥିଲେ। ଆପଣା ହସ୍ତଦ୍ୱୟକୁ ସ୍ୱର୍ଗ ଆଡ଼କୁ ଉଠାଇ ରଖିଲେ, ତାଙ୍କ ମସ୍ତକ ଉପରେ ମେଘଧନୁ ଥିଲା। ପୁଣି ଯିଏ ଯୁଗ ଯୁଗ ଧରି ଜୀବିତ ଅଟନ୍ତି ତାଙ୍କରି ନାମରେ ଶପଥ କରି କହିଲେ, ଶେଷ ମୋହର ଉତ୍ତାରେ ସମୟ ଶେଷ ହୋଇଯିବ। ତେଣୁ ସେହି ମୋହର ଗୁଡାକୁ ଆମମାନେ ଲାଭ କରିବା ପର୍ଯ୍ୟନ୍ତ ଆପଣମାନେ ଅପେକ୍ଷା କରି ରହନ୍ତୁ ଆଉ ସେହି ମୋହରଟି ଯେ କେଉଁ ସ୍ଥାନରେ ରହିଛି ତାହାକୁ ଦେଖନ୍ତୁ। 70 ସପ୍ତାହର ବିଷୟକୁ ଆପଣମାନେ ଜାଣିଗଲା ଉତ୍ତାରେ ତତ୍ପରେ ଯାଇ ସେହି ମୋହର ଗୁଡାକ ଯେ କେଉଁଠାରେ ଅବସ୍ଥିତ ତାହାକୁ ଲକ୍ଷ୍ୟ କରନ୍ତୁ। ସମୟଟି ଶେଷ ହୋଇସାରିଛି, ଉଦ୍ଧାରର କାର୍ଯ୍ୟଟି ଶେଷ ହୋଇସାରିଛି। ସେ ତ ବର୍ତ୍ତମାନ ସିଂହ ଆଉ ବିଚାରକ ଅଟନ୍ତି, ଆଜି ସକାଳେ ସେ ତ ଆପଣମାନଙ୍କର ତାଣକର୍ତ୍ତା ଅଟନ୍ତି, ମାତ୍ର ଏକଦା ସେ ଆପଣମାନଙ୍କର ବିଚାରକର୍ତ୍ତା ରୂପେ ପରିଚିତ ହେବେ। 1ରୁ 8ପଦ ପର୍ଯ୍ୟନ୍ତ, 5ଅଧ୍ୟାୟର 14ପଦ ପର୍ଯ୍ୟନ୍ତ ମେଷ ଶାବକଙ୍କ ଉପାସନା କରାଯିବାର ସମୟ ଅବଧିକୁ ପରିଚିତ କରାଏ। ଉଭୟ ସ୍ୱର୍ଗ ଆଉ ପୃଥିବୀରେ ମେଷ ଶାବକଙ୍କ ଉପାସନା ହେବାର ବିଷୟକୁ ପରିଚିତ କରାଏ। ଆମ୍ଭମାନଙ୍କର କୁଟୁମ୍ବୀ ସ୍ୱଜାତୀୟ ଉଦ୍ଧାରକର୍ତ୍ତା ମେଷ ଶାବକ ସପ୍ତ ମୋହର ପୁସ୍ତକ ଅଧିକାରୀ ହେବାର ଯୋଗ୍ୟ ପାତ୍ର ଅଟନ୍ତି। ଆଉ 8ମ ପଦରୁ 14ପଦ ମଧ୍ୟରେ ସ୍ୱର୍ଗଦୂତଗଣ ତାହାଙ୍କର ଉପାସନା କରନ୍ତି, ପ୍ରାର୍ଥୀଗଣ ତାହାଙ୍କର ଆରାଧନା କରନ୍ତି, ଜୀବିତ ପ୍ରାଣୀଗଣ ତାହାଙ୍କର ଆରାଧନା କରନ୍ତି। ପୁଣି ଯୋହନ ତାଙ୍କର ଏତେ ଅଧିକ ଆରାଧନା କଲେ ଯେ ପରିଶେଷରେ ସେ ଏପରି କହିଲେ, ସ୍ୱର୍ଗର ସକଳ ପ୍ରାଣୀ ପୁଣି ପୃଥିବୀର ଆଉ ପାତାଳର ସକଳ ପ୍ରାଣୀ ଏପରି କହୁଥିବାର ମୋର କର୍ଣ୍ଣଗତ ହେଲେ ଯେ ମହିମା ଗୌରବ ପରାକ୍ରମ ସାମର୍ଥ୍ୟ ଶକ୍ତି ଆଉ ବୁଦ୍ଧି କେବଳ ମେଷ ଶାବକଙ୍କର ହିଁ ଅଟେ। ମେଷ ଶାବକ ରାଜାଙ୍କ ପାଇଁ ଆରାଧନାର ସମୟ। ମନେ ରଖିଥାନ୍ତୁ, ଏତେବେଳେ ମଣ୍ଡଳୀଟି ଉର୍ଦ୍ଧକୁ ନୀତ ହୋଇସାରିଛି। ଦାନିଏଲ ପୁସ୍ତକର ନବମ ଅଧ୍ୟାୟକୁ ଆସନ୍ତୁ ଆମମାନେ ଖୋଲିବା, ପ୍ରଥମ ପଦଠାରୁ ତିନି ପଦ ପର୍ଯ୍ୟନ୍ତ ପଢିବା, ତତ୍ପରେ କୋଡିଏ ପଦରୁ ସତେଇଶ ପଦ ପର୍ଯ୍ୟନ୍ତ ପଢିବା, ଯେହେତୁ ଏହା ତ କେବଳ ଦାନିଏଲଙ୍କର ପ୍ରାର୍ଥନା ଅଟେ। ମୁଁ ଚାହେଁ ଯେ ଆମମାନେ ଏହି ବିଷୟବସ୍ତୁକୁ ହାସଲ କରିବା ପର୍ଯ୍ୟନ୍ତ ଏହି ଅଧ୍ୟାୟକୁ ସପ୍ତାହ ମଧ୍ୟରେ ବାରମ୍ବାର ଥରକୁ ଥର କରି ପାଠ କରୁ।
ମାଦ୍ୟ ବଂଶଜାତ ଅକ୍ଷେଶର ପୁତ୍ର ଯେ ଦାରିଆବସ କଲଦ୍ୟ ରାଜ୍ୟ ପରେ ରାଜା ନିଯୁକ୍ତ ହୋଇଥିଲା ତାହାର ପ୍ରଥମ ବର୍ଷରେ,
ତାହାର ରାଜତ୍ୱର ପ୍ରଥମ ବର୍ଷରେ ମୁଁ ଦାନିଏଲ ଶାସ୍ତ୍ର ଦ୍ୱାରା ବର୍ଷର ସଂଖ୍ୟା ଅର୍ଥାତ୍ ଜିରୁସାଲମର ଉଚ୍ଛିନ୍ନତାର ସମୟ ସତୁରି ବର୍ଷ ହେବା ବିଷୟରେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ ଜିରିମିଅ ଭବିଷ୍ୟତ ବକ୍ତାଙ୍କ ନିକଟରେ ଉପସ୍ଥିତ ହୋଇଥିଲା ତାହାକୁ ମୁଁ ବୁଝିଲି। ଏଣୁ ପରବର୍ତ୍ତୀ ପଦଟି ମୁଁ ଉପବାସ ଚଟ ପରିଧାନ ଓ ଭସ୍ମ ଲେପନ କରି ପ୍ରାର୍ଥନା ଓ ବିରତି ଦ୍ୱାରା ପ୍ରଭୁ ପରମେଶ୍ୱରଙ୍କ ଅନ୍ୱେଷଣ କରିବା ପାଇଁ ତାହାଙ୍କ ପ୍ରତି ଦୃଷ୍ଟି କଲି। ମୁଁ ସୈନ୍ୟପତି ସଦାପ୍ରଭୁ ନିକଟରେ ପ୍ରାର୍ଥନା ବିନତି କଲି, ପୁଣି ମୋହର ପାପ ସ୍ୱୀକାର କଲି। ଏହିପରି ଭାବରେ ସେ ଲଗାତାର ପ୍ରାର୍ଥନା କରି ଚାଲିଲେ ଅବଶେଷରେ ଆମେମାନେ ଏତେବେଳେ ଏକୋଇଶ ପଦ ପରେ ଆସି ପହଞ୍ଚୁ। ଯେହେତୁ ଜନବୃନ୍ଦ ଠିଆ ହୋଇ ରହିଛନ୍ତି, ତେଣୁ ସମୟକୁ ବଞ୍ଚାଇବାକୁ ଯାଇ ଆମମାନେ କୋଡିଏ ପଦ ଉପରକୁ ଯାଉ। ଏତେବେଳେ ପର୍ଯ୍ୟନ୍ତ ଆମମାନେ କୋଡିଏ ପଦକୁ ଯାଉଛୁ। ଏହି ରୂପେ ମୁଁ ନିବେଦନ ଓ ପ୍ରାର୍ଥନା କରୁଥିଲି, ପୁଣି ମୋହର ପାପ ଓ ମୋହର ଇସ୍ରାଏଲ ଲୋକମାନଙ୍କର ପାପ ସ୍ୱୀକାର କରୁଥିଲି, ଆଉ ମୋ ପରମେଶ୍ୱରଙ୍କ ପବିତ୍ର ପର୍ବତ ନିମନ୍ତେ ସଦାପ୍ରଭୁ ମୋ ପରମେଶ୍ୱରଙ୍କ ସାମ୍ନାରେ ଆପଣା ନିବେଦନ ଉତ୍ସର୍ଗ କରୁଥିଲି। ଏହିପରି ମୁଁ ପ୍ରାର୍ଥନା କରି କଥା କହୁ କହୁ ଆଦ୍ୟରେ ଦର୍ଶନ କ୍ରମେ ମୁଁ ଯାହାଙ୍କୁ ଦେଖିଥିଲି ସେହି ପୁରୁଷ ଗାବ୍ରିଏଲ ଶୀଘ୍ର ଉଡିବା ପାଇଁ ଆଦିଷ୍ଟ ହୋଇ ପ୍ରାୟ ସନ୍ଧ୍ୟାକାଳୀନ ନୈବେଦ୍ୟ ସମୟରେ ଆସି ମୋତେ ସ୍ପର୍ଶ କଲେ। ପୁଣି ସେ ମୋତେ ଶିକ୍ଷା ଦେଲେ ଓ ମୋ ସହିତ କଥାବାର୍ତ୍ତା କରି କହିଲେ, ହେ ଦାନିଏଲ, ମୁଁ ତୁମ୍ଭକୁ ଏତେବେଳେ ବୁଦ୍ଧିର କୌଶଳ ଦେବାକୁ ଆସିଲି। ସେପରି ଧରଣର ଏକ ପରିବେଶ ମଧ୍ୟରେ ଯଦି ଆମମାନେ ଉପସ୍ଥିତ ଥାନ୍ତୁ ତେବେ କିପରି ଲାଗିଥାନ୍ତା? ସେ ତାଙ୍କୁ କିପରି ଅବସ୍ଥା ମଧ୍ୟରେ ପାଇଥିଲେ? ପ୍ରାର୍ଥନାରେ ଥିବା ଅବସ୍ଥାରେ ପାଇଥିଲେ। ସେହି ସ୍ୱର୍ଗଦୂତ ଜଣକ ସେ ଜଣେ ମନୁଷ୍ୟ ଥିଲେ। ସେ ଯେ ତାଙ୍କୁ ମନୁଷ୍ୟ ଜଣେ ପୁରୁଷ କହି ପରିଚିତ କଲେ ସେ କଥାକୁ ଆପଣମାନେ ଲକ୍ଷ୍ୟ କଲେ। ବିନତିର ଆରମ୍ଭ କାଳରେ ତୁମ୍ଭ ବିନତିର ଆରମ୍ଭ ସମୟରେ ଆଜ୍ଞା ନିର୍ଗତ ହେଲା, ଆଉ ସେ ନିବେଦନ କରିବା ଲାଗିଲେ ସେହି ସମୟରେ ଆଜ୍ଞା ନିର୍ଗତ ହେଲା ଯେ ସେ ତାଙ୍କ ପାଖକୁ ଯାଆନ୍ତୁ, ଆଉ ତୁମ୍ଭକୁ ଜଣାଇବା ପାଇଁ ମୁଁ ଆସିଅଛି, କାରଣ ତୁମେ ଅତ୍ୟନ୍ତ ପ୍ରିୟ ପାତ୍ର। ଏଥିପାଇଁ ଏ ବିଷୟ ବିବେଚନା କର ଓ ଦର୍ଶନ ବୁଝ। ଆଜ୍ଞା ଲଙ୍ଘନ ସମାପ୍ତ କରିବାକୁ ଓ ପାପର ଶେଷ କରିବାକୁ ଓ ଅଧର୍ମର ପ୍ରାୟଶ୍ଚିତ କରିବାକୁ ଆଉ ଅନନ୍ତକାଳ ସ୍ଥାୟୀ ଧର୍ମ ଆଣିବାକୁ, ପୁଣି ଦର୍ଶନ ଓ ଭବିଷ୍ୟତ ବାକ୍ୟ ମୁଦ୍ରାଙ୍କିତ କରିବାକୁ, ତୁମ୍ଭ ପ୍ରିୟତମ ଓ ପ୍ରିୟତମଙ୍କୁ ଅଭିଷେକ କରିବାକୁ, ତୁମ୍ଭର ଲୋକଙ୍କର ଓ ତୁମ୍ଭ ପବିତ୍ର ନଗର ନିମନ୍ତେ ସତୁରି ସପ୍ତାହ ନିରୂପିତ ହୋଇଅଛି। ଆଜ୍ଞା ଲଙ୍ଘନ ସମାପ୍ତ କରିବାକୁ ଓ ପାପର ଶେଷ କରିବାକୁ ଓ ଅଧର୍ମର ପ୍ରାୟଶ୍ଚିତ କରିବାକୁ ଆଉ ଅନନ୍ତକାଳ ସ୍ଥାୟୀ ଧର୍ମ ଆଣିବାକୁ, ପୁଣି ଦର୍ଶନ ଓ ଭବିଷ୍ୟତ ବାକ୍ୟ ମୁଦ୍ରାଙ୍କିତ କରିବାକୁ ଓ ପ୍ରିୟତମଙ୍କୁ ଅଭିଷେକ କରିବାକୁ, ତୁମ୍ଭ ଲୋକମାନଙ୍କର ଓ ତୁମ ନଗର ପବିତ୍ର ନିମନ୍ତେ ସତୁରି ସପ୍ତାହ ନିର୍ମିତ ହୋଇଅଛି। ତାହାଙ୍କ ଆଗମନର ଛଅ ମୁଖୀ ଉଦ୍ଦେଶ୍ୟ ଏଗୁଡାକ ଅଟନ୍ତି। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ। ଏଣୁ ତୁମ୍ଭେ ଜ୍ଞାତ ହୁଅ ଓ ବୁଝ ଯେ ସେତେବେଳେ ଶୁଣନ୍ତୁ ଏଣୁ ତୁମ୍ଭେ ଜ୍ଞାତ ହୁଅ ଓ ବୁଝ ଯେ ଜିରୁସାଲମକୁ ପୁନଃସ୍ଥାପନ ଓ ନିର୍ମାଣ କରିବାର ଆଜ୍ଞା ପ୍ରକାଶ ହେବା ସମୟବଧି ଅଭିଷିକ୍ତ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସାତ ସପ୍ତାହ ହେବ। ପୁଣି ସଂକଟ କାଳରେ ହିଁ ତାହା ଛକ ଓ ପରୀକ୍ଷା ସହିତ ତିନି କୋଡି ଦୁଇ ସପ୍ତାହ ପୁନର୍ନିର୍ମିତ ହେବ। ପୁଣି ତିନି କୋଡ଼ି ଦୁଇ ସପ୍ତାହ ଉତ୍ତାରେ ଅଭିଷିକ୍ତ ବ୍ୟକ୍ତି ଉଚ୍ଛିନ୍ନ ହେବେ ଓ ସେ ଅକିଞ୍ଚନ ହେବେ। ଆଉ ଆଗାମୀ ଅଧିପତିର ଲୋକମାନେ ଅର୍ଥାତ୍ ଯେଉଁ ଅଧିପତି ଆଗମନ କରିବେ ନଗର ଓ ଧର୍ମଧାମ ବିନଷ୍ଟ କରିବେ ଓ ପ୍ଲାବନ ଦ୍ୱାରା ତାହାର ଶେଷ ହେବ। ପୁଣି ଶେଷ ପର୍ଯ୍ୟନ୍ତ ହିଁ ଯୁଦ୍ଧ ହେବ, ନାନା ଉଚ୍ଛିନ୍ନତା ନିରୂପିତ ହୋଇଅଛି। ପୁଣି ସେ ଏକ ସପ୍ତାହ ପର୍ଯ୍ୟନ୍ତ ଶୁଣନ୍ତୁ ଅନେକର ସହିତ ଦୃଢ଼ ନିୟମ କରିବ। ଏହି ସତୁରି ସପ୍ତାହର କୌଣସି ଏକ ସପ୍ତାହରେ ସେପରି କରିବ ଓ ସପ୍ତାହର ଅର୍ଦ୍ଧେକ କାଳ ଯଜ୍ଞ ଓ ନୈବେଦ୍ୟ ନିବୃତ୍ତ କରାଇବ। ଆଉ ଘୃଣାଯୋଗ୍ୟ ବସ୍ତୁ ସକଳର ପକ୍ଷ ଉପରେ ବିନାଶକ ଜଣେ ଆସିବ, ପୁଣି ନିରୂପିତ ସିଦ୍ଧି ପର୍ଯ୍ୟନ୍ତ ବିନାଶକର ଉପରେ କ୍ରୋଧ ଢଳାଯିବ। ତେଣୁ ପ୍ରଭୁ ଯାହା କିଛି ପ୍ରକଟ କରିବେ ପରବର୍ତ୍ତୀ ତିନି ଚାରି ପାଞ୍ଚଟି ସଭାର ସମୟରେ ତାହା ହିଁ ଆମମାନଙ୍କର ଶିକ୍ଷଣୀୟ ପାଠ୍ୟବସ୍ତୁ ହେବ। ସତୁରି ସପ୍ତାହ ତାହା ହିଁ ଅଟେ। ତେଣୁ ମୁଁ ଡକ୍ ମହାଶୟଙ୍କୁ ଅନୁରୋଧ କରି କହିବି ଆଜି ରାତିରେ ସେ ଯଦି ମୋର କଳାପଟାଟିକୁ ସେହି ସ୍ଥାନରେ ଲଗାଇଦେବେ ତେବେ ଯାଇ ମୁଁ ଏହାକୁ ଚିତ୍ରକାଠି ବୁଝାଇବାକୁ ସକ୍ଷମ ହେବି। ଆପଣମାନେ ଯେ ଏହାକୁ ହାତଛଡ଼ା କରି ପକାନ୍ତୁ ସେ ବିଷୟକୁ ମୁଁ ଆଦୌ ଚାହେଁ ନାହିଁ। ବର୍ତ୍ତମାନ ଆପଣମାନଙ୍କୁ ମୋ ସହିତ ଅଧ୍ୟୟନରତ ହୋଇ ରହିବାକୁ ଅଛି, ପୁଣି ଗଭୀର ରୂପେ ଧ୍ୟାନ ଲଗାଇ ରହିବାକୁ ଅଛି, ଅନ୍ୟଥା ଆପଣମାନେ ଏହାକୁ ହରାଇ ବସିବେ। ଏଠାରେ କଳାପଟ ଉପରେ ମୁଁ ତାହାକୁ ଚିତ୍ରକାଟି ଲେଖିବାକୁ ଚାହେଁ। ତତ୍ପରେ ସେହି ସବୁ ତାରିଖକୁ ସମୟକୁ ପୁଣି ଏହା ଉପରେ ଅନ୍ୟ ସବୁ ଟିପ୍ପଣୀକୁ ଲେଖିଦେବା ପାଇଁ ଆପଣମାନେ ନିଜ ସହିତ କାଗଜ ପେନ୍ସିଲ ଆଣନ୍ତୁ। ବର୍ତ୍ତମାନ ସତୁରି ସପ୍ତାହର ବିଷୟଟି ଆରମ୍ଭ ହୁଏ। ଏଠାରେ ଧ୍ୟାନର ସହିତ ଲକ୍ଷ୍ୟ କରନ୍ତୁ, ମଣ୍ଡଳୀଟି ଉର୍ଦ୍ଧ୍ୱକୁ ନୀତ ହେଲା ଉତ୍ତାରେ ତାହାପରେ ଆରମ୍ଭ ହୁଏ। ଆଉ ପ୍ରତ୍ୟେକ ଜଣ ଯେଉଁମାନେ ଏହାକୁ ବୁଝନ୍ତି ଆମେନ୍ ବୋଲି କହନ୍ତୁ। ବର୍ତ୍ତମାନ ମଣ୍ଡଳୀଟି ଉର୍ଦ୍ଧ୍ୱକୁ ନୀତ ହେଲା ଉତ୍ତାରେ ସତୁରି ସପ୍ତାହଟି ଆରମ୍ଭ ହୁଏ। ପ୍ରକାଶିତ ବାକ୍ୟ ଛଅ ଅଧ୍ୟାୟର ଏକ ପଦରୁ ପ୍ରକାଶିତ ବାକ୍ୟ ଉଣେଇଶ ଅଧ୍ୟାୟର ଏକୋଇଶ ପଦ ପର୍ଯ୍ୟନ୍ତ ଅଂଶଟି ସତୁରି ସପ୍ତାହ ସହିତ ସଂଯୁକ୍ତ ହୋଇ ରହିଛି। ତେଣୁ ଆଗକୁ ବଢିବା ପୂର୍ବେ ଆମମାନେ ନିଶ୍ଚିତ ରୂପେ ସ୍ଥଗିତ ହୋଇପଡିବା, ପୁଣି ତାହାକୁ ବର୍ଣ୍ଣନା କରିବା। ଏହିସବୁ କାହିଁକି ଯେ ସତୁରି ସପ୍ତାହ ଅଟେ, ସେଥିପାଇଁ ଆମମାନଙ୍କୁ ନିଶ୍ଚିତ ରୂପେ ଅଟକି ଯିବାକୁ ଅଛି, ପୁଣି ବ୍ୟାଖ୍ୟା କରିବାକୁ ଅଛି। କାରଣ ଆପଣମାନେ ଯଦି ସେପରି ନ କରନ୍ତି ତେବେ ଆପଣମାନେ ମୋହର ଗୁଡାକରୁ ବଞ୍ଚିତ ହେବେ, ସେହି ତୁରିଧ୍ୱନି ଗୁଡାକରୁ ବଞ୍ଚିତ ହେବେ, ସେହି ବିପତ୍ତି ଗୁଡାକରୁ ବଞ୍ଚିତ ହେବେ, ପୁଣି କ୍ଲେଶ ଗୁଡାକରୁ ବଞ୍ଚିତ ହେବେ। ବେଙ୍ଗ ପରି ସେହି ତିନୋଟି ଅଶୁଚି ଆତ୍ମାଙ୍କୁ ବୁଝିବାରୁ ବଞ୍ଚିତ ହେବେ, ସେହି ତିନୋଟି ବିପତ୍ତିକୁ ବୁଝିବାରୁ ବଞ୍ଚିତ ହେବେ, ଲୋହିତ ବର୍ଣ୍ଣର ସର୍ପକୁ କାଢି ବାହାର କରିଦେବାର ବିଷୟକୁ ବୁଝିବାରୁ ବଞ୍ଚିତ ହେବେ, ସୂର୍ଯ୍ୟ ମଧ୍ୟରେ ବସିଥିବା ନାରୀର ବିଷୟକୁ ବୁଝିବାରୁ ବଞ୍ଚିତ ହେବେ। ଆପଣମାନେ ଯଦି ପଛକୁ ଫେରି ବୁଝିବାକୁ ସତୁରିତମ ସପ୍ତାହକୁ ବୁଝିବା ନିମନ୍ତେ ପ୍ରୟାସ ନ କରନ୍ତି ତେବେ ଏହିସବୁ ବିଷୟକୁ ଆପଣମାନେ ହାତଛଡ଼ା କରିଦେବେ। ଯେହେତୁ ଏହି ସତୁରିତମ ସପ୍ତାହର ଅବଧିରେ ଏହିସବୁ ଘଟଣା ଘଟିଥାଏ, ତାହା ସେହି ସ୍ଥାନଟି ଅଟେ ଯେଉଁଠାରେ ଏହା ଘଟିଥାଏ। ଆଉ ଭାଓବାଦୀ ଦାନିଏଲ ଅଠଷଠି ବର୍ଷ ବ୍ୟାପୀ ବାବିଲରେ ଥିଲେ। ଆପଣମାନେ ଯେଉଁମାନେ ପଦପର୍ବ ଗୁଡାକୁ ପୂର୍ବରୁ ଲେଖିବାକୁ ଚାହାନ୍ତି, ପୁଣି ସ୍ୱୟଂରୁ କିଛିଟା ସମୟକୁ ବଞ୍ଚାଇବାକୁ ଚାହାନ୍ତି, ଯାହାକୁ ମୁଁ ଲେଖି ରଖିଥିଲି, ଏହାକୁ ଲକ୍ଷ୍ୟ କରି ବୁଝିବାକୁ ଲେଖି ରଖିଥିଲି, ଅଠଷଠି ବର୍ଷ ବୟସଟି ତାହା ହିଁ ଅଟେ। ସେ ଖ୍ରୀଷ୍ଟପୂର୍ବ ଛଅଶହ ଛଅରେ ବନ୍ଦିତ୍ୟ ଅବସ୍ଥାକୁ ନୀତ ହୋଇଥିଲେ, ପୁଣି ଦର୍ଶନଟି ତାଙ୍କୁ ଯେତେବେଳେ ଦତ୍ତ ହେଲା ତାହା ଖ୍ରୀଷ୍ଟପୂର୍ବ ପାଞ୍ଚଶହ ଅଠତିରିଶରେ ହୋଇଥିଲା। ଛଅଶହ ଛଅରୁ ପାଞ୍ଚଶହ ଅଠତିରିଶକୁ ଫେରିଦେଲେ ତାହା ଅଠଷଠି ବର୍ଷକୁ ସୂଚାଏ। ମୂର୍ତ୍ତି ପୂଜକମାନଙ୍କ ଗହଣରେ ବାବିଲରେ ସେ ଅଠଷଠି ବର୍ଷ ବ୍ୟାପୀ ରହିଥିଲେ, ତଥାପି ସେ ବିଜୟକୁ ହାସଲ କରି ରହିଥିଲେ। ଆମେନ୍। ଆମ୍ଭେମାନେ ତ ସେପରି ଅବସ୍ଥାରେ ଏକ ଘଣ୍ଟା ସୁଦ୍ଧା ଟିକି ରହି ନପାରୁ, ଏହା ସତ୍ତ୍ୱେ ସେ ସେହି ସମାନ ଧରଣର ଅବସ୍ଥା ମଧ୍ୟରେ ଥିଲେ। କେବଳ ତିନି ଜଣ ସାଥୀଙ୍କ ବ୍ୟତୀତ ଅନ୍ୟ କେହି ସହଯୋଗୀ ନଥିଲେ, ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ସେମାନେ କାର୍ଯ୍ୟରତ ଅବସ୍ଥାରେ ଥିଲେ। କିନ୍ତୁ ଦାନିଏଲ ପରମେଶ୍ୱରଙ୍କ ସହିତ ଏକାକୀ ସୁସ୍ଥିର ହୋଇ ରହିଥିଲେ, ଆଉ ଦୀର୍ଘ ଅଠଷଠି ବର୍ଷ ଧରି ବିଜୟୀ ହୋଇ ରହିଥିଲେ। ଏହା ଉପରେ ଟିକେ ବିଚାର କରନ୍ତୁ। ମୁଁ କଥା କରିବା ବିଷୟକୁ ଆରମ୍ଭ କରିବାକୁ ଚାହେଁ ନାହିଁ, ଯେହେତୁ ଏହା ଶିକ୍ଷା ଦେବାର ଏକ ବଚନ ହେବାର ଅଭିପ୍ରାୟ ଅଟେ। ତଥାପି ଦୀର୍ଘ ଅଠଷଠି ବର୍ଷ ବ୍ୟାପୀ ସେ ବିଜୟୀ ରହିଥିଲେ, ତଥାପି ଶୁଚି ଅବସ୍ଥାରେ ରହିଥିଲେ, ପରମେଶ୍ୱରଙ୍କ ସମ୍ମୁଖରେ ଯେପରି ହୋଇ ରହିଥିଲେ, ପବିତ୍ର ଆତ୍ମାଙ୍କ ବାପ୍ତିସ୍ମରେ ରହିତ ଥାଇ ସୁଦ୍ଧା ବିଶୁଦ୍ଧ ଅବସ୍ଥାରେ ରହିଥିଲେ। ତାଙ୍କ ନିମନ୍ତେ ମଧ୍ୟସ୍ଥତାର କର୍ମକୁ କରିବା ଉଦ୍ଦେଶ୍ୟରେ ଯୀଶୁଖ୍ରୀଷ୍ଟଙ୍କ ରକ୍ତର ରହିତାବସ୍ଥା ଥିଲା। କେବଳ ବୃଷମାନଙ୍କ ପୁଣି ଛାଗମାନଙ୍କ ପକ୍ଷୀମାନଙ୍କ ରକ୍ତର ଅଧୀନରେ ଥିଲେ, ଯାହାକୁ ସେ ଗୁପ୍ତ ଭାବରେ ଅର୍ପଣ କରିଥିଲେ। ସେହି ରାଜ୍ୟର ମୂର୍ତ୍ତି ପୂଜାର ରୀତିନୀତି ଗୁଡାକ ଯୋଗୁଁ ସେପରି କରିଥିଲେ। ସେମାନେ ସେହି ଦେଶକୁ ବନ୍ଦୀ ହୋଇ ଆନିତ ହୋଇଥିଲେ, ପୁଣି ସେମାନେ ଯେ ସେ ସ୍ଥାନକୁ ନୀତ ହେଉଛନ୍ତି ସେ କଥାକୁ ଜିରିମିୟ ଭାବାଣୀ କରି କହିଥିଲେ। ଆଉ ଆରେ ବା ଦାନିଏଲ ତ ସେ ବୁଝିବାରେ ଲାଗିଥିଲେ ଯେ ସମୟଟି ଶେଷ ହେବାରେ ଲାଗିଛି, ଠିକ ଆଜିକାଲି ଆମେମାନେ ଯେପରି ବୁଝୁଛୁ। ଦାନିଏଲ ବୁଝିବାରେ ଲାଗିଥିଲେ, ସେ ଏପରି କହିଥିଲେ ଯେ ସେ ପୁସ୍ତକ ଗୁଡାକୁ ପାଠ କରିବା ଦ୍ୱାରା ସେ କଥାକୁ ବୁଝିଥିଲେ। ତାହାର ରାଜତ୍ୱର ପ୍ରଥମ ବର୍ଷରେ ମୁଁ ଦାନିଏଲ ଶାସ୍ତ୍ର ଦ୍ୱାରା ବର୍ଷର ସଂଖ୍ୟା ବୁଝିଲି, ଅର୍ଥାତ୍ ଜେରୁସାଲମର ଉଚ୍ଛିନ୍ନତାର ସମୟ 70 ବର୍ଷ ହେବା ବିଷୟରେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ ଜିରିମିୟ ଭବିଷ୍ୟତ ବକ୍ତାଙ୍କ ନିକଟରେ ଉପସ୍ଥିତ ହୋଇଥିଲା ତାହା ମୁଁ ବୁଝିଲି। ଖ୍ରୀଷ୍ଟପୂର୍ବ 606 ଜିରିମିୟ ଭାବବାଣୀ କରି କହିଥିଲେ ସେମାନଙ୍କର ସକଳ ପାପ ପୁଣି ଅଧର୍ମାଚରଣ ନିମନ୍ତେ ସେମାନେ ଯେ 70 ବର୍ଷ ଧରି ବିତାଡିତ ହେବେ ସେ କଥାକୁ ସେ କହିଥିଲେ। ଆପଣମାନେ ମନେ ପକାନ୍ତୁ, ସେହି ଦିନ ମାନଙ୍କରେ ଅନ୍ୟ ଜଣେ ଭାବବାଦୀ ଉତ୍ଥାପିତ ହୋଇଥିଲେ। ଏହି ସମୟରେ ମୁଁ ତାଙ୍କ ନାମଟିକୁ ମନେ ପକାଇ କହି ନପାରେ। କିଛି ସମୟ ପାଇଁ ମୁଁ ଯଦି ପଛକୁ ଫେରିଯାଏ ଦୃଷ୍ଟିପାତ କରେ, ତେବେ କିଛି କ୍ଷଣ ଉତ୍ତାରେ ମୁଁ ଆପଣମାନଙ୍କ ଅବଗତ ହେବା ନିମନ୍ତେ ସେହି ନାମଟିକୁ ମନେ ପକାଇବାକୁ ସକ୍ଷମ ହୋଇପାରେ। କିନ୍ତୁ ସେ ସାମନାକୁ ଆସିଥିଲେ ଆଉ କହିଥିଲେ, ହେ ଜିରିମିୟ, ତୁମ୍ଭେ ସମ୍ପୂର୍ଣ୍ଣ ରୂପେ ଭ୍ରାନ୍ତ ଅଟ। ପରମେଶ୍ୱର ସେହି ଦେଶ ମଧ୍ୟରେ ଇସ୍ରାଏଲ ପ୍ରଜାଗଣଙ୍କୁ ଏତିକିଟା ଦିନ ଧରି ନିର୍ବାସିତ ରଖିବାକୁ ଯାଉଅଛନ୍ତି। କେବଳ ଏତିକିଟା ଦିନ ପର୍ଯ୍ୟନ୍ତ, ପ୍ରାୟ 2 ବର୍ଷ ପର୍ଯ୍ୟନ୍ତ ସେପରି ନିର୍ବାସିତ ଅବସ୍ଥାରେ ରଖିବାକୁ ଯାଉଅଛନ୍ତି। ଜିରିମିୟ କହିଥିଲେ, ଏହା ସେପରି ହେଉ, ଆମେନ୍। ସେ କହିଥିଲେ, ତଥାପି କିଛି କ୍ଷଣ ନିମନ୍ତେ ଅପେକ୍ଷା କର, ଭାବାଦିଗଣ ହୋଇଥିବା ଯୋଗୁଁ ଆସୁ ଆମମାନେ ପରସ୍ପରର ବାକ୍ୟକୁ କେବଳ ପରୀକ୍ଷା କରି ଦେଖିନେବା। ସେ କହିଥିଲେ, ମନେ ରଖ, ଏପରି ଅନେକ ଆମ୍ଭମାନଙ୍କ ପୂର୍ବରୁ ପରିଚିତ ହୋଇ ସାରିଛନ୍ତି ଯେଉଁମାନେ ଭାବାଣୀ କରିଥିଲେ, ପୁଣି ଯେ ସକଳ ବିଷୟ ଭ୍ରାନ୍ତ ଧରଣ ଥିଲା ସେପରି କଥାକୁ ସେମାନେ କହିଥିଲେ। ଆଉ ଭୁଲ କଥାକୁ କହିଥିବା ଯୋଗୁଁ ପରମେଶ୍ୱର ସେମାନଙ୍କ ସହିତ ଉଚିତ ପ୍ରକାରର ଦଣ୍ଡବିଧାନକୁ କାର୍ଯ୍ୟକାରୀ କରିଥିଲେ। ସୁତରାଂ ଆମ୍ଭେମାନେ ମଧ୍ୟ ନିଶ୍ଚିତ ହୋଇଯାଉ। ଏହା ସତ୍ତ୍ୱେ ସଦାପ୍ରଭୁ ପରମେଶ୍ୱର ମୋତେ ଏପରି କହିଥିଲେ ଯେ 70 ବର୍ଷ ହେବାର ନିଶ୍ଚିତ ଅଟେ। ପରମେଶ୍ୱର ସେହି ଭବିଷ୍ୟତ ବକ୍ତାଙ୍କୁ ଆଘାତ କରିଥିଲେ, ସେହି ବର୍ଷ ତାଙ୍କ ଜୀବନକୁ ତାଙ୍କଠାରୁ ଛଡାଇ ନେଇଥିଲେ। ଯେହେତୁ ଏହି ବିଶ୍ୱସ୍ତ ସତ୍ୟବାଦୀ ଭାବବାଦୀଙ୍କୁ ସେ 70 ବର୍ଷ ବୋଲି କହିଥିଲେ, ପୁଣି ମୁଁ ଚାହେଁ ଯେ ଆପଣମାନେ ଲକ୍ଷ୍ୟ କରନ୍ତୁ, ତଥାପି ଦାନିଏଲ ଜଣେ ବିଦେଶୀ ଥିଲେ, ଆପଣାର ଲୋକମାନଙ୍କଠାରୁ ପୃଥକ ହୋଇ ରହିଥିଲେ, ଆପଣାର ମଣ୍ଡଳୀରୁ ବିତାଡିତ ଅବସ୍ଥାରେ ରହିଥିଲେ, ମଣ୍ଡଳୀର ଗୋଟିଏ ମାତ୍ର ଉପାସନ ସୁଦ୍ଧା ଯୋଗଦାନ କରିପାରୁନଥିଲେ, କୌଣସି ଉପାସନାଳୟକୁ ଯାଇପାରୁନଥିଲେ। ସ୍ୱୟଂରୁ ସେ ଯେଉଁ ଗୀତ ଗୁଡାକୁ ଗାନ କରୁଥିଲେ ତଦ୍ଭିନ୍ନ ଅନ୍ୟ କୌଣସି ଧର୍ମ ସଙ୍ଗୀତକୁ ଶୁଣିବାରୁ ସେ ରହିତ ହୋଇ ରହିଥିଲେ। ଏହିସବୁ ଅବ୍ୟବସ୍ଥାର ମଧ୍ୟରେ ଥାଇ ସୁଦ୍ଧା ମାଓବାଦୀ ଯାହା କିଛି କହିଥିଲେ ତହିଁରେ ତଥାପି ସେ ସୁସ୍ଥିର ହୋଇ ରହିଥିଲେ। ଆମେନ୍, ଆମେନ୍। ଯିବା ନିମନ୍ତେ କୌଣସି ଉପାସନାଳୟ ନଥିଲା, ସହଭାଗିତା ରଖିବା ନିମନ୍ତେ କେହି ଜଣେ ସମବିଶ୍ୱାସୀ ନଥିଲେ। ପ୍ରତ୍ୟେକ ଜଣ ବିଭିନ୍ନ ଦେବାଳୟକୁ ଯାଉଥିଲେ, ସେମାନେ ନିଜ ନିଜର ଦେବାଦେବୀମାନଙ୍କର ଆରାଧନା କରୁଥିଲେ। ଖ୍ରୀଷ୍ଟୀୟ ସଙ୍ଗୀତର କୌଣସି ସ୍ୱର ଶବ୍ଦ ମଧ୍ୟ ନଥିଲା। ଯେଉଁ ସମାନ ବିଶ୍ୱାସକୁ ସେ ବିଶ୍ୱାସ କରୁଥିଲେ ତାହାକୁ ଅନ୍ୟ କେହି ଦ୍ୱିତୀୟ ବ୍ୟକ୍ତି ବିଶ୍ୱାସ କରୁନଥିଲେ। ଏହା ସତ୍ତ୍ୱେ ସମ୍ଭବତଃ 14 ବର୍ଷ କିମ୍ବା 12 ବର୍ଷ ବୟସରୁ ଯେଉଁ ବୟସରେ ସେ ସେଠାକୁ ବନ୍ଦୀ କରାଯାଇ ନୀତ ହୋଇଥିଲେ, ସେହି ସମୟରୁ 68 ବର୍ଷ ଧରି ସେ ସେଠାରେ କାଳଜିପାତ କରି ରହିଥିଲେ। ସେ ପରମେଶ୍ୱର ପ୍ରତି ବିଶ୍ୱାସ ଭାଜନ ହୋଇ ସୁସ୍ଥିର ଥିଲେ। ପୁଣି ଜିରିମିୟ ଭାବବାଦୀଙ୍କ ଭାବବାଣୀ ଦ୍ୱାରା ବୁଝିପାରିଥିଲେ ଯେ ବର୍ଷର ଦିନ ଗୁଡାକ ପ୍ରାୟତଃ ଶେଷ ହେବାରେ ଲାଗିଅଛି। ପରମେଶ୍ୱରଙ୍କ ଜଣେ ବିଶ୍ୱସ୍ତ ଭାବବାଦୀଙ୍କର ହୃଦୟକୁ ତାହା ଆଜିକାଲିର ଦିନମାନଙ୍କରେ କିପରି ଭାବରେ ସତର୍କତାର ଆହ୍ୱାନକୁ ପ୍ରଦାନ କରିବ, ଯିଏକି ପଛକୁ ଫେରି ଚାହାନ୍ତି ପୁଣି ଏହି ସତ୍ୟବାଦୀ ଭାବବାଦୀ ଜଣକ ଯେ କଣ କହିଥିଲେ ତାହାକୁ ଧ୍ୟାନର ସହିତ ଦେଖନ୍ତି, ପୁଣି ବୁଝନ୍ତି ଯେ ଆମମାନେ ଶେଷ ଦିନରେ ପଦାର୍ପଣ କରି ରହିଛୁ। ସେ ଏପରି କହିଥିଲେ, ମୋହର ଭ୍ରାତା ଜିରିମିୟ ଭାବବାଦୀଙ୍କ ସକଳ ପୁସ୍ତକରୁ ମୁଁ ବୁଝିଲି ଯେ ଯିଏକି ବର୍ଷ ବର୍ଷ ଧରି ଅନେକ ବର୍ଷରୁ ଭାବବାଣୀ କରି କହିଥିଲେ ଇସ୍ରାଏଲ ପ୍ରଜାଗଣ ଦୀର୍ଘ 70 ବର୍ଷ ଧରି ଏହି ସ୍ଥାନରେ ଅବସ୍ଥାନ କରି ରହିବେ, ଆଉ ସେ ନିରୂପିତ ସମୟଟି ଏତେବେଳେ ପ୍ରାୟ ଶେଷ ହେବା ଉପରେ ତେଣୁ ସେ ସ୍ୱୟଂକୁ ପ୍ରସ୍ତୁତ କରିଥିଲେ ଆଉ ସେ ଉପବାସର ସମୟକୁ ଧାର୍ଯ୍ୟ କରିଥିଲେ, ପୁଣି ସେ ଆପଣଙ୍କୁ ପବିତ୍ର କରିଥିଲେ, ପୁଣି ସେ ଯେତେବେଳେ ସେପରି କରିଥିଲେ ତତ୍ପରେ ସେ ପାଉଁଶରେ ବସିଥିଲେ, ଚଟବସ୍ତ ପରିଧାନ କରିଥିଲେ, ତାହାକୁ ଆପଣଙ୍କର ମସ୍ତକରେ ବୋଳିଥିଲେ, ପୁଣି ସେମାନେ ଯେ କେଉଁ ଦିନ ମାନଙ୍କରେ ବାସ କରୁଅଛନ୍ତି ତାହାକୁ ବୁଝିବା ନିମନ୍ତେ ସେ ଉପବାସରେ ଆଉ ପ୍ରାର୍ଥନାରେ କାଳକ୍ଷେପଣ କରିଥିଲେ। ପୁଣି ପରମେଶ୍ୱରଙ୍କ ଭାବବାଦୀ ଦାନିଏଲ ସେ ଯଦି ଜିରିମିଅଙ୍କର ଲିଖିତ ପୁସ୍ତକ ଗୁଡାକରୁ ପାଠ କରିପାରିଥିଲେ, ପୁଣି ଆପଣଙ୍କୁ ଏପରି ଏକ ସ୍ଥାନକୁ ଆଣି ଉପନୀତ କରିପାରିଲେ, ଏପରିକି ଇସ୍ରାଏଲ ପ୍ରଜାର ବାହାରି ଆସିବାର ବିଷୟ, ପୁଣି ସେମାନଙ୍କ ମଧ୍ୟରେ ଜୀବିତ ରହିଥିବା ପ୍ରତ୍ୟେକ ଜଣର ବାବିଲରୁ ବାହାରି ସେମାନଙ୍କ ସ୍ୱଦେଶକୁ ଫେରିଯିବା ବିଷୟଟି, ତାଙ୍କୁ ପାଉଁଶରେ ବସି ତଟବସ୍ତ୍ର ପିନ୍ଧି ଉପବାସ କରିବାକୁ ପ୍ରେରିତ କରିପାରିଲା, ତେବେ ସହସ୍ର ବର୍ଷର ଶ୍ରେଷ୍ଠ ଦିନଟି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରାଗମନର ସମୟଟି, ପୁଣି ସମୟଟି ଅତି ଶୀଘ୍ର ବିତି ଯାଉଛି, ଆଉ ବିଳମ୍ବ ହେବ ନାହିଁ, ଏହାକୁ ବୁଝୁଥିବା ଯୋଗୁଁ ଜୀବିତ ଈଶ୍ୱରଙ୍କ ମଣ୍ଡଳୀକୁ କେତେ ଅଧିକ ରୂପେ ତତ୍ପରତା ପ୍ରକାଶ କରିବାକୁ ନ ପଡିବ। ଆମ୍ଭେମାନେ ନିଜର ବଳକା ସମୟକୁ କିପରି ଅନ୍ୟଥା ଭାବରେ ଅର୍ଥାତ୍ ଜୁଆ ଖେଳରେ ରବିବାର ଦିନ ତମାମ ସନ୍ତରଣ କରିବାରେ ପ୍ରଭୁଙ୍କ ନିମନ୍ତେ ଆଦୌ ସମୟକୁ ନ ରଖି ଅଯଥାରେ କଟାଇ ପାରିବା, ଅକାରଣରେ ବୃଥା କ୍ଷେପଣ କରି ଚାଲିଥିବା ଯଦି ପାଳକ ମହାଶୟ କୌଣସି ବିଶେଷ ଧରଣର ବିଷୟ ଉପରେ କିଛି କହନ୍ତି ଯାହାକୁ ଆପଣ ପସନ୍ଦ କରନ୍ତି ନାହିଁ, ସେ କ୍ଷେତ୍ରରେ ଆପଣ ଉଠି ପଡନ୍ତି ଆଉ ବାହାରକୁ ଚାଲି ଯାଆନ୍ତି। ପୁଣି ଉପାସନାଳୟରେ ଯଦି ଉପାସନାଟି ଦୀର୍ଘ ସମୟ ଧରି ଚାଲେ, ତେବେ ଆପଣମାନେ ସେଥିପାଇଁ ଅସନ୍ତୁଷ୍ଟ ହୋଇପଡନ୍ତି। ଆମ୍ଭମାନଙ୍କର ଅବସ୍ଥା ପ୍ରତି ଟିକେ ଦୃଷ୍ଟି ପକାନ୍ତୁ, ଆମ୍ଭମାନେ ଯେ କଣ କରୁଛୁ ତାହାକୁ ଲକ୍ଷ୍ୟ କରନ୍ତୁ। ଆମ୍ଭମାନଙ୍କର ଜୀବନଯାପନର ଶୈଳୀ ଗୁଡାକୁ ମାଓବାଦୀଙ୍କ ଗ୍ରହଣ କରିଥିବା ଶୈଳୀ ସହିତ ତୁଳନା କରନ୍ତୁ। ସେହି ପୁରା ରାଜ୍ୟରେ କେବଳ ଜଣେ ମାତ୍ର ବ୍ୟକ୍ତି ଥିଲେ, ଯିବା ନିମନ୍ତେ କୌଣସି ଉପାସନାଳୟ ନଥିଲା, ପୁଣି ଯିବା ପାଇଁ ଅନ୍ୟ କୌଣସି ସ୍ଥାନ ସୁଦ୍ଧା ନଥିଲା। ଏହା ତ ଭାଙ୍ଗି ପକାଇ ନିରୁତ୍ସାହିତ କରି ପକାଇବାର ଏକ ଅବସ୍ଥା ଥିଲା, ପୁଣି ଭରାକ୍ରାନ୍ତ କରି ପକାଇବାର ବିଷୟ ଥିଲା। ତାଙ୍କର ସହରଟି ପୁଣି ତାଙ୍କର ପ୍ରଜାଗଣ ବନ୍ଦୀ କରାଯାଇଥିଲେ। 68 ବର୍ଷ ବିତି ସାରିଥିଲା, 68, 69, 70 ତାଙ୍କ ସହିତ ଆଉ ମାତ୍ର 2 ବଳକା ଥିଲା। ତେଣୁ ପୁସ୍ତକରୁ ସେ ଯେତେବେଳେ ପାଠ କଲେ, ପୁଣି ପୁରା ହେବା ନିମନ୍ତେ ସମୟଟି ନିକଟବର୍ତ୍ତୀ ହେଉଛି, ପୁରା ହେବାରେ ଲାଗିଛି, ସେ ପ୍ରାର୍ଥନା ସହିତ ଈଶ୍ୱରଙ୍କ ଠାରେ କାଳକ୍ଷେପଣ କଲେ। ଏହାକୁ ବୁଝିବା ନିମନ୍ତେ ସେପରି କାର୍ଯ୍ୟ କଲେ କିପରି ନିରୁତ୍ସାହଜନକ ସମୟ ସତେ। ଆମ୍ଭେମାନେ ସତରେ କଣ କରୁଛୁ ଯେତେବେଳେ ରାଷ୍ଟ୍ର ଗୁଡାକ ଖଣ୍ଡ ବିଖଣ୍ଡିତ ହେଉଅଛନ୍ତି, ସମୁଦ୍ର ଲହଡି ଗର୍ଜନ ତର୍ଜନ କରୁଅଛି, ମନୁଷ୍ୟମାନଙ୍କ ହୃଦୟ ଭୟରେ ଥର ହେଉଅଛି, ବିଭ୍ରାନ୍ତ କରିବାର ଏକ ସମୟ ଯେତେବେଳେ ଉପସ୍ଥିତ, ସେତେବେଳେ ଆମମାନେ କଣ କରୁଛୁ? ଏହିସବୁ ଘଟଣା ଏହାରି ସହିତ କାନ୍ଥର ଲେପନ ଉପରେ ହସ୍ତଲେଖନଟି ଉଭୁରି ଉଠିଛି। ଗୋଷ୍ଠୀବାଦ ରୂପ ଅସାଧୁ ପଣିଆ, ପୁଣି ସମ୍ପୂର୍ଣ୍ଣ ବିଶ୍ୱରେ ବିଭିନ୍ନ ଧରଣର ମନ୍ଦ କର୍ମ କାର୍ଯ୍ୟକାରୀ ହୋଇଚାଲିଛି। ତତ୍ପରେ ଅଶାନ୍ତି, ବର୍ବରତା, ଯୁଦ୍ଧ ବିଗ୍ରହ, ପୁଣି ଆକ୍ରମଣ ପ୍ରତ୍ୟାକ୍ରମଣ ସବୁ ଲାଗି ରହିଛି। ବିଭିନ୍ନ ଅସ୍ତ୍ରଶସ୍ତ୍ର ଗୁଡାକ ଆପଣଙ୍କ ସ୍ଥାନ ଗୁଡାକରେ ଗଚ୍ଛିତ ଅବସ୍ଥା ରହିଛନ୍ତି। ସେହି କ୍ଷୁଦ୍ର ରାଷ୍ଟ୍ର ବୋଲି ପରିଚିତ ଥିବା କ୍ୟୁବା ଦେଶଟି 10 ମଧ୍ୟରେ ସମ୍ପୂର୍ଣ୍ଣ ବିଶ୍ୱକୁ ଧ୍ୱଂସ କରି ଖତରାସି କରିଦେଇପାରେ। ଆଉ ସେହି ଈଶ୍ୱର ଛଡ଼ା ଲୋକ ଗୁଡାକ ଯେଉଁମାନେ ଈଶ୍ୱରଙ୍କୁ ଚିହ୍ନନ୍ତି ନାହିଁ, କିମ୍ବା ତାଙ୍କ ପରାକ୍ରମ ବିଷୟରେ ଯେଉଁମାନଙ୍କର ଆଦୌ କିଛି ଧାରଣା ନାହିଁ, ସେମାନେ ପରସ୍ପର ବିରୁଦ୍ଧରେ ହିଂସ୍ରକ ହୋଇ ଉଠୁଅଛନ୍ତି। ଆଉ ମଣ୍ଡଳୀ ମଧ୍ୟରେ ପବିତ୍ର ଆତ୍ମା ମନୋନୀତ ମାନଙ୍କ ମଧ୍ୟରେ ସଞ୍ଚାରିତ ହେଉଛନ୍ତି। 2000 ବର୍ଷ ଉତ୍ତାରେ ଆପଣଙ୍କୁ ଜୀବିତ ରୂପେ ଦେଖାଉଛନ୍ତି, ଯିଏକି ଆପଣଙ୍କୁ କାଲି ଆଜି ପୁଣି ସଦାସର୍ବଦା ସମାନ ବୋଲି କହି ପରିଚିତ କରାଉଛନ୍ତି। ଆମେମାନେ ଅଳସୁଆ ହୋଇ କିପରି ଭାବରେ ନିଜ ନିଜକୁ ସୁସ୍ଥ ରଖିପାରିବା, ଆମମାନେ ନିଜକୁ କିପରି ଭାବରେ ଆଗକୁ ବଢିବା ପାଇଁ ସୁସ୍ଥ ରଖିପାରିବା? ହଁ, ଆମେମାନେ ତ ସମୟକୁ ତନ୍ନ ତନ୍ନ ଦେଖିଥିଲୁ, ସେହି ସମାନ ସମୟ ନିମନ୍ତେ ଅପେକ୍ଷା କରୁଥିଲୁ। ଆଉ ସେ ଜିରିମିଅଙ୍କ ପୁସ୍ତକରୁ ପାଠ କରିଥିଲେ, ଜିରିମିଅଙ୍କ ପୁସ୍ତକର 25 ଅଧ୍ୟାୟରୁ ପାଠ କରିଥିଲେ। ଆସନ୍ତୁ ଆମେମାନେ ସମସ୍ତେ ଜିରିମିଅଙ୍କ ପୁସ୍ତକର 25 ଅଧ୍ୟାୟ ଖୋଲିବା, ପୁଣି ଜିରିମିଅଙ୍କୁ ଯେ କଣ ସୂଚିତ କରି କହିବାକୁ ଥିଲା ତାହାକୁ ଲକ୍ଷ୍ୟ କରିବା। ପ୍ରକୃତରେ ଆସନ୍ତୁ ଆମମାନେ ପ୍ରକୃତରେ 8 ପଦରୁ ଆରମ୍ଭ କରିବା, ଯେହେତୁ ଏହା ତାହା ହିଁ ଅଟେ। ଏହାକୁ ବୁଝିବା ନିମନ୍ତେ ଆପଣମାନେ ଯେ ନିଶ୍ଚିତ ହୋଇଯାଆନ୍ତୁ ସେ ବିଷୟକୁ ମୁଁ ଚାହେଁ। ପଢିବା ନିମନ୍ତେ ତାହା 11 ପଦ ଅଟେ, ଯାହାକୁ ମୁଁ ଏଠାରେ ଲେଖି ରଖିଅଛି। ତଥାପି ଆସନ୍ତୁ ଆମମାନେ 8 ପଦରୁ ଆରମ୍ଭ କରି ପାଠ କରିବା। ଯେହେତୁ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ମୁଁ ତ ସେହି ବିଷୟକୁ ପ୍ରକୃତରେ ପସନ୍ଦ କରେ। ଏହି ଜଣେ ମାଓବାଦୀ ଠିଆ ହୋଇ ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି ସେପରି ବିଷୟକୁ କହୁଥିବାର ମୁଁ ଶୁଣିପାରେ। ହେ ଭାଇ, ତାହା ତ ମୋ ପାଇଁ ସବୁକିଛି ବିଷୟ ଅଟେ। ମୋ ମତରେ ତାହା ଏହାକୁ ସୁବ୍ୟବସ୍ଥିତ କରିଥାଏ। ଏହାର ସବୁକିଛି ବିଷୟ ତାହା ହିଁ ଅଟେ। ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆମ୍ଭର ବାକ୍ୟରେ ଅବଧାନ କରିନାହଁ। ଏଥିପାଇଁ ପ୍ରଭୁ ସଦାପ୍ରଭୁ କହନ୍ତି, ଦେଖ ଆମ୍ଭେ ଲୋକ ପଠାଇ ଉତ୍ତର ଦିଗ ସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ ପୁଣି ଆମ୍ଭର ଦାସ ବାବିଲର ରାଜା ନବୁଖଦ୍ନେସରଙ୍କୁ ନେଇ ଏହି ଦେଶ ବିରୁଦ୍ଧରେ ଓ ତନ୍ଦିବାସୀମାନଙ୍କ ବିରୁଦ୍ଧରେ ଆଣିବା, ଆଉ ଆମ୍ଭେ ସେମାନଙ୍କୁ ନିଶେଷ ରୂପେ ବିନାଶ କରିବା। ମନେ ରଖନ୍ତୁ, ଯେଉଁମାନଙ୍କ ବିଷୟରେ ସେ ବାକ୍ୟ ପ୍ରଦାନ କରି କହୁଥିଲେ ସେମାନେ ତ ଈଶ୍ୱରଙ୍କର ମନୋନୀତ ପ୍ରଜାଗଣ ଥିଲେ, ସେମାନେ ତ ଅବିଶ୍ୱାସୀଗଣ ନଥିଲେ, ସେମାନେ ଆରାଧନାଳୟର ସଦସ୍ୟଗଣ, ଆରାଧନାଳୟର ପୃଷ୍ଠପୋଷକଗଣ ଥିଲେ। ଓ ସେମାନଙ୍କୁ ବିସ୍ମୟ ଓ ଶିଷ ଶବ୍ଦର ବିଷୟ ଓ ଚିରକାଳ ଉଚ୍ଛନ୍ନ ସ୍ଥାନ କରିବା। ବର୍ତ୍ତମାନ ସମୟରେ ଆମମାନେ ଯେପରି ଅବସ୍ଥାକୁ ଲାଭ କରି ରହିଛୁ, ଠିକ ସେହିପରି ଧରଣର ଅବସ୍ଥା। ରକ୍ ଆଣ୍ଡ ରୋଲ୍ର ସବୁକିଛି ବିଷୟ ରିକି ପୁଣି ଏଲଭିସ୍ର ଦାରୁଣ ପରିବେଶ ସଂକ୍ରମିତ କରି ରଖିଛି। ପୁଣି ଓହୋ, ଆହୁରି ଆମ୍ଭେ ସେମାନଙ୍କ ମଧ୍ୟରୁ ଆମୋଦର ଧ୍ୱନି ଓ ଆନନ୍ଦର ଧ୍ୱନି ଓ ବରର ରବ ଆଉ କନ୍ୟାର ରବ, ଚକିର ଶବ୍ଦ ଓ ପ୍ରଦୀପର ଆଲୁଅ ଦୂର କରିବା। ତହିଁରେ ଏହି ସମୁଦାୟ ଦେଶ ଉତ୍ସନ୍ନ ସ୍ଥାନ ହେବ। ସେହି ମାଓବାଦୀ ଜଣକ ଯେ ଚିତ୍କାର କରି ଉଠନ୍ତି, ସେ କଥାକୁ ଶୁଣନ୍ତୁ। ତହିଁରେ ଏହି ସମୁଦାୟ ଦେଶ ଉତ୍ସନ୍ନ ସ୍ଥାନ ହେବ। ପରମେଶ୍ୱରଙ୍କ ଏହି ମହାନ ସେବକଙ୍କର ନକଲ କରିବା ନିମନ୍ତେ ନୁହେଁ, କିନ୍ତୁ ମୁଁ ଭାବାଣୀ କରି ଏପରି କହିଥାଏ ଯେ ଏହି ସମୁଦାୟ ରାଷ୍ଟ୍ର ଉତ୍ସନ୍ନ ସ୍ଥାନ ହେବ। ତାହାର ସକଳ ପାପ ନିମନ୍ତେ ପରମେଶ୍ୱର ଏହି ରାଷ୍ଟ୍ରକୁ ଦଣ୍ଡିତ କରିବେ। ଯଦି ଆପଣଙ୍କ ମନୋନୀତ ମାନଙ୍କୁ, ଅବ୍ରାହମଙ୍କ ବଂଶଧରକୁ ଯେଉଁମାନଙ୍କ ସହିତ ସେ ନିୟମ ବାନ୍ଧିଥିଲେ, ପୁଣି ପ୍ରତିଜ୍ଞା ସ୍ଥାପନ କରିଥିଲେ, ସେହି ଇସ୍ରାଏଲି ପ୍ରଜାକୁ ପରମେଶ୍ୱର ଯଦି ଛାଡିଲେ ନାହିଁ, ମନ୍ଦ କର୍ମ କରୁଥିବା ଯୋଗୁଁ ଯଦି ସେମାନଙ୍କୁ କ୍ଷମା ଦେଲେ ନାହିଁ, ଯଦ୍ୟପି ଅନ୍ତଃକରଣର ଅନ୍ତରାତ୍ମାରୁ ସେମାନେ ଅତି ଧାର୍ମିକ ଥିଲେ, ପୁଣି ସୁପ୍ରସିଦ୍ଧ ମଣ୍ଡଳୀ ଗୁଡାକର, ଆରାଧନାଳୟ ଗୁଡାକର, ଆଉ ଯାଜକମାନଙ୍କର, ଆଉ ରାବିମାନଙ୍କର ଅଧିକାରୀ ଥିଲେ, ଏହା ସତ୍ତ୍ୱେ ଅସାଧୁପଣିଆ ପୁଣି ବ୍ୟଭିଚାର ଜନିତ କର୍ମ ତଥା ବିଭିନ୍ନ ଘୃଣ୍ୟ କର୍ମ ଗୁଡାକ ଯେହେତୁ ସେମାନଙ୍କ ମଧ୍ୟରେ ଥିଲା, ତେବେ ସେମାନେ ଯାହା କିଛି ବୁଣିଥିଲେ ତାହାକୁ ଅମଳ କରିବା ନିମନ୍ତେ ପରମେଶ୍ୱର ସେମାନଙ୍କୁ ବାଧ୍ୟ କରିଥିଲେ। ସେହିପରି ଭାବରେ ଆମେ ସୁଦ୍ଧା ଏହାକୁ ଲାଭ କରିବା। ବର୍ତ୍ତମାନ 11 ପଦଟି, ତହିଁରେ ଏହି ସମୁଦାୟ ଦେଶ ଉତ୍ସନ୍ନ ସ୍ଥାନ ଓ ବିସ୍ମୟର ବିଷୟ ହେବ, ତାହା ଏହା ହିଁ ଅଟେ। ପ୍ରତ୍ୟେକ ଜଣ କେବଳ ଦେଖନ୍ତି ଆଉ କହନ୍ତି ସେମାନଙ୍କର ଅବସ୍ଥାଟି ସେଠାରେ ସେପରି ଅଟେ। ସେମାନେ ଅଧିକ ପ୍ରତାପୀ ଗୋଷ୍ଠୀ ଥିଲେ, ବର୍ତ୍ତମାନ ସେମାନଙ୍କ ଆଡ଼କୁ ଟିକେ ଚାହିଁ ଦେଖ ତ। ଓ ଏହି ସବୁ ଗୋଷ୍ଠୀ 70 ବର୍ଷ ବାବିଲ ରାଜାର ଦାସତ୍ୱ କରିବ, ତାହା ତ ଜୀବନର ଏକ ସମ୍ପୂର୍ଣ୍ଣ ସମୟ ସୀମା ଅଟେ। ତାହା ତ ସେପରି ଏକ ବୟସର ସୀମା ଯେତେବେଳେ ଆପଣମାନଙ୍କର ଆଶିଷିତା ବୃଦ୍ଧା ମାତା ବୃଦ୍ଧା ଜନକ ଏକ ଶିଶୁକନ୍ୟା ଥିଲେ। ସେହି ସ୍ଥାନରେ ସେମାନେ ତ ପରମେଶ୍ୱର ବିହୀନ, ଉପାସନାଳୟ ବିହୀନ, ସଙ୍ଗତିର ସଙ୍ଗୀତର ଗୁଞ୍ଜନ ବିହୀନ, କୌଣସି ଅନ୍ୟ ବ୍ୟବସ୍ଥା ବିହୀନ ହୋଇ ସମ୍ପୂର୍ଣ୍ଣ ଏକ କାଳ ଧରି ଉତ୍ସନ୍ନ ଅବସ୍ଥାରେ ଥିଲେ। ଯେପର୍ଯ୍ୟନ୍ତ ପାପ କରୁଥିବା ସେହି ବଂଶଧରଟି ସମୂଳେ ବିଲୀନ ହୋଇ ନଥିଲା, ସେ ପର୍ଯ୍ୟନ୍ତ ସେମାନେ ଉତ୍ସନ୍ନ ଅବସ୍ଥାରେ ଥିଲେ। ପୁଣି ସଦାପ୍ରଭୁ କହନ୍ତି, 70 ବର୍ଷ ସମ୍ପୂର୍ଣ୍ଣ ହେଲେ ଆମ୍ଭେ ବାବିଲର ରାଜାକୁ ଓ ସେହି ଗୋଷ୍ଠୀକୁ ଓ କଲଦୀୟମାନଙ୍କ ଦେଶକୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା ଓ ତାହା ସଦାକାଳ ଧ୍ୱଂସ ସ୍ଥାନ କରିବା। ଆଉ ଆମ୍ଭେ ସେହି ଦେଶ ବିରୁଦ୍ଧରେ ଯାହା ଯାହା କହିଅଛୁ, ଅର୍ଥାତ୍ ସକଳ ଗୋଷ୍ଠୀ ବିରୁଦ୍ଧରେ ଜିରିମିଓଙ୍କ ଦ୍ୱାରା ପ୍ରଚାରିତ ଯେ ଯେ ଭବିଷ୍ୟତ ବାକ୍ୟ ଏହି ପୁସ୍ତକ ଲିଖିତ ଅଛି, ଆମର ସେହି ସମସ୍ତ ବାକ୍ୟ ଆମ୍ଭେ ସେହି ଦେଶ ପ୍ରତି ସଫଳ କରିବା। କାରଣ ଅନେକ ଗୋଷ୍ଠୀ ଓ ମହାନ ମହାନ ରାଜାମାନେ ସେମାନଙ୍କୁ ହିଁ ଆପଣମାନଙ୍କର ଦାସ୍ୟକର୍ମ କରାଇବେ, ଆଉ ଆମ୍ଭେ ସେମାନଙ୍କ କ୍ରିୟାନୁସାରେ ଓ ସେମାନଙ୍କ ହସ୍ତକୃତ କର୍ମାନୁସାରେ ସେମାନଙ୍କୁ ପ୍ରତିଫଳ ଦେବା। କାରଣ ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱର ମୋତେ ଏହି କଥା କହନ୍ତି, ତୁମ୍ଭେ ଆମ୍ଭ ହସ୍ତରୁ ଏହି ପ୍ରଚଣ୍ଡ କ୍ରୋଧ ରୂପ ଦ୍ରାକ୍ଷାରସର ପାତ୍ର ନେଇ ଆମ୍ଭେ ତୁମ୍ଭକୁ ଯେଉଁ ସକଳ ଗୋଷ୍ଠୀ ନିକଟକୁ ପଠାଉ ସେମାନଙ୍କୁ ତାହା ପାନ କରାଅ। ଅନ୍ୟ ଅର୍ଥରେ ହେ ଜିରିମିୟ, ଆମ୍ଭେ ଏହି ସମାଧାନଟି ତୁମ୍ଭକୁ ଦେଇଅଛୁ। ଆଦୌ ନିରବ ରୁହ ନାହିଁ, କୌଣସି ଗୋଟିଏ ସ୍ଥାନରେ ଅଟକି ରୁହ ନାହିଁ, ମାତ୍ର ସକଳ ଦେଶ ମଧ୍ୟରେ ଏହାକୁ ଭାବାଣୀ କରି କୁହ। ଆପଣମାନେ ଏହାକୁ ବୁଝନ୍ତି କି? ସମୁଦାୟ ଦେଶ ନିକଟରେ ଏହାକୁ ଭାବାଣୀ କରି କୁହ, ମୋହର ସକଳ ଚିହ୍ନ ପୁଣି ଅଦ୍ଭୁତ କର୍ମ ଗୁଡାକୁ ପ୍ରଦର୍ଶନ କର। ପୁଣି ମୁଁ ଯେ ସ୍ୱୟଂରୁ ଆସି ଏହାକୁ କରିବାକୁ ଯାଉଛି ସେ କଥାଟି ସେମାନଙ୍କୁ ବୁଝିବାକୁ ଦିଅ। ତହିଁରେ ସେମାନେ ତାହା ପାନ କରି ଏଣେ ତେଣେ ଟଳଟଳ ହେବେ। ପୁଣି ଆମ୍ଭେ ସେମାନ ମଧ୍ୟକୁ ଯେଉଁ ଖଡ଼ଗ ପଠାଇବା ତହିଁ ସକାଶେ ସେମାନେ ଉନ୍ମତ୍ତ ହେବେ। ସେହିପରି ଧରଣ ଏକ ଯୋଗ୍ୟ ସମୟରେ ସେମାନେ କି ପ୍ରକାର କର୍ମକୁ କରନ୍ତି? ସେମାନେ ତୁମ୍ଭକୁ ଭଣ୍ଡ ଭାବବାଦୀ ବୋଲି କହନ୍ତି, ତୁମ୍ଭକୁ ରଫା ଦଫାକାରୀ ବୋଲି କହନ୍ତି, ତୁମ୍ଭକୁ ଜଣେ ବିଧର୍ମୀ ବୋଲି କହନ୍ତି, ଜଣେ ଭାବିବକ୍ତା ବୋଲି କହିଥାନ୍ତି, କିମ୍ବା ସ୍ୱପ୍ନ ଗୁଡାକର ଦେଖାହାରୀ ବୋଲି କହିଥାନ୍ତି, କିମ୍ବା ମାନସିକ ବିକୃତି ଘଟିଥିବା ବ୍ୟକ୍ତି ବୋଲି କହନ୍ତି। ସେମାନେ ଉନ୍ମତ୍ତ ହେବେ। ଆଉ ଶବ୍ଦ ଉନ୍ମତ୍ତ, ଏହାକୁ ଆପଣମାନେ ଯଦି ବିଶ୍ଳେଷଣ କରନ୍ତି ତେବେ ତାହାର ଅର୍ଥ ପାଗଳ ଏପରି ଅଟେ। ପ୍ରକୃତରେ ସେମାନେ ପାଗଳ ହୋଇଯିବେ। ପୁଣି କହିବେ, ସେହି ଧର୍ମାନ୍ଧର କଥାକୁ, ସେହି ଅଭିବ୍ୟକ୍ତିର କଥାକୁ ଆଦୌ ଧ୍ୟାନ ଦିଅ ନାହିଁ। ସେହି ବଚନ ନିମିତ୍ତ ଯାହାକୁ ଆମ୍ଭେ ସେମାନଙ୍କ ମଧ୍ୟକୁ ପ୍ରେରଣ କରିବୁ ତାହାରି ନିମନ୍ତେ ସେମାନେ ଏପରି କହିବେ। ଇତିହାସ ଯେ ସ୍ୱୟଂରୁ ପୁନର୍ବାର ଦୋହରୁ ଅଛି ସେ ବିଷୟକୁ ଆପଣମାନେ ଲକ୍ଷ୍ୟ କରୁଛନ୍ତି କି? ସେମାନଙ୍କ ମଧ୍ୟରେ ଥିବା ସାଧୁକୀମାନଙ୍କ ସହିତ, ଫାରୁସିମାନଙ୍କ ସହିତ, ହେରୋଦିଓମାନଙ୍କ ସହିତ, ପୁଣି ସେମାନେ ଅନ୍ୟ ଯେକୌଣସି ମତବାଦର ହୋଇଥାନ୍ତେ ନା କାହିଁକି ସେମାନଙ୍କ ସହିତ ଜିରିମିୟ ଆଦୌ ସହମତ ହୋଇ ନଥାନ୍ତେ? ସେ ତ କେବଳ ବଚନକୁ ନିର୍ଗତ କରି ପ୍ରଚାର କରିଥିଲେ, ପୁଣି ତାହା ସେମାନଙ୍କୁ ତାଙ୍କ ବିରୁଦ୍ଧରେ ଉନ୍ମତ୍ତ କରି ପକାଇଥିଲା। କିପରି ହୋଇଥିଲା ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ। ତହେରେ ମୁଁ ସଦାପ୍ରଭୁଙ୍କ ହସ୍ତରୁ ସେହି ପାତ୍ର ନେଇ ସେହି ସମସ୍ତଙ୍କୁ ତାହା ପାନ କରାଇଲି। ଜିରିମିୟ ଆପଣା ଘର ମଧ୍ୟରେ ଚୁପଚାପ ବସି ପଡ଼ିନଥିଲେ, କୌଣସି ଏକ କ୍ଷୁଦ୍ର ସ୍ଥାନରେ ଜିରିମିୟ ଅଟକି ପଡ଼ିନଥିଲେ, ମାତ୍ର ସେ ସମୁଦାୟ ଦେଶକୁ ତହିଁରୁ ପାନ କରାଇଥିଲେ। ସଦାପ୍ରଭୁ ମୋତେ ଯେଉଁ ଗୋଷ୍ଠୀ ନିକଟକୁ ପଠାଇଥିଲେ ସେହି ସମସ୍ତଙ୍କୁ ତାହା ପାନ କରାଇଲି। ତାଙ୍କ ବାକ୍ୟର ମଦିରାକୁ, ପ୍ରଭୁ ପରମେଶ୍ୱରଙ୍କ ବାକ୍ୟକୁ ଜିରିମିୟ ଗ୍ରହଣ କଲେ। ଆଉ ମଦିରା ତାହା ତ ଈଶ୍ୱରଙ୍କ ବଚନର ସାମର୍ଥ୍ୟ ଅଟେ। ମଦିରା ମଧ୍ୟରେ ସାମର୍ଥ୍ୟ ରହିଛି। ମଦିରା ଉନ୍ମତ୍ତ କରି ପକାଇବାର ଏକ ପାନୀୟ ବସ୍ତୁ ଅଟେ। ମଦିରା ଏହା ପଛରେ ଏକ ପ୍ରକାର ସାମର୍ଥ୍ୟ ଅବସ୍ଥାନ କରି ରହିଛି। ତହିଁରେ ସଦାପ୍ରଭୁଙ୍କ ବଚନକୁ ମୁଁ ଗ୍ରହଣ କଲି, ଆଉ ଜିରିମିୟ ଏପରି କହିଥିଲେ ତାହାକୁ ପ୍ରକଟ କଲି। ସେହି ମଦିରା, ସେହି ସାମର୍ଥ୍ୟ ଯାହାକି ତହିଁ ମଧ୍ୟରେ ରହିଛି, ସେମାନଙ୍କ ସମ୍ମୁଖରେ ମୁଁ ତାହାକୁ କାର୍ଯ୍ୟକାରୀ କଲି। ତଥାପି ସେମାନେ ତହିଁ ପ୍ରତି ଆଦୌ କର୍ଣ୍ଣପାତ କରିବେ ନାହିଁ। ପରମେଶ୍ୱର ପରି କହିଲେ, ସେହି ହେତୁରୁ 70 ବର୍ଷ ପର୍ଯ୍ୟନ୍ତ ମୁଁ ସେମାନଙ୍କୁ ବାବିଲ ଦେଶକୁ ପ୍ରେରଣ କରିବି। କେବଳ ସେତିକିଟା ବାକ୍ୟ ଯାହାକି ସେ କହିଥିଲେ। ଧାର୍ମିକ ପୁଣି ଅଧାର୍ମିକ ଉଭୟ ଏକ ପ୍ରକାର ଦଶାକୁ ଭୋଗ କଲେ। ଏତେବେଳେ ଆମ୍ଭମାନଙ୍କ ବିଷୟବସ୍ତୁକୁ ଫେରିଯାଉ। ଦାନିଏଲ ପାଠ କରିବାରେ ଲାଗିଥିଲେ। କେବଳ ଏହାରି ଉପରେ ଚିନ୍ତା କରନ୍ତୁ, ଆଜିର ପ୍ରାତକାଳରେ ଯେଉଁ ବାକ୍ୟକୁ ଆମ୍ଭେମାନେ ପାଠ କରୁଅଛୁ ସେହି ସମାନ ବଚନକୁ ଦାନିଏଲ ମଧ୍ୟ ପାଠ କରିଥିଲେ। ଦାନିଏଲ ଏହି ସମାନ ବାଇବଲକୁ, ଏକ ପ୍ରକାରର ବିରାମ ଚିହ୍ନକୁ, ଏକ ପ୍ରକାରର ବାକ୍ୟମାଳାକୁ, ପୁଣି ପରମେଶ୍ୱରଙ୍କ ସାହାଯ୍ୟ ଦ୍ୱାରା ପରବର୍ତ୍ତୀ କେତେକ ସମାଚାର ଉଦ୍ଦେଶ୍ୟରେ ମୁଁ ଆପଣମାନଙ୍କ ନିକଟରେ ପାଠ ଯେଉଁ ବାକ୍ୟ ପାଠ କରିବି ସେହି ସବୁ ବିଷୟକୁ ସେ ମଧ୍ୟ ପାଠ କରିଥିଲେ। ସେହି ସମାନ ବିଷୟକୁ ପାଠ କରିଥିଲେ ଯେପରିକି ଆମ୍ଭମାନଙ୍କୁ ଦର୍ଶାନ୍ତି ଯେ ଆମେମାନେ ଯୁଗାନ୍ତର ସମୟ ଆସି ପହଞ୍ଚିଛୁ। ତତ୍ପରେ ଦାନିଏଲ ଜିରିମିୟଙ୍କ ଠାରୁ ବଚନକୁ ଗ୍ରହଣ କଲେ, ପୁଣି ବାବିଲକୁ ଚାଲିଗଲେ। ଆଉ ସେ ତ ଜଣେ ଅଭିଷିକ୍ତ ଭାବବାଦୀ ଥିଲେ। ସେ ଅଦ୍ଭୁତ କର୍ମ ଗୁଡାକୁ କଲେ, ଚିହ୍ନ ଗୁଡାକୁ ଦେଖାଇଲେ, ଅଜଣା ଭାଷା ଗୁଡାକୁ ଅର୍ଥ କରିପାରିଲେ, ପୁଣି ବାବିଲୀୟ ମାନଙ୍କ ମଧ୍ୟରେ ଚିହ୍ନ ଗୁଡାକୁ ଆଉ ଅଦ୍ଭୁତ କର୍ମ ଗୁଡାକୁ ସାଧନ କଲେ। ଏହା ସତ୍ତ୍ୱେ ସେ ସ୍ୱୟଂରୁ ଏକାକୀ ସୁସ୍ଥିର ହୋଇ ରହିଥିଲେ। ଆମେନ୍। ସେ ଏକାକୀ ସୁସ୍ଥିର ହୋଇ ରହିଥିଲେ। ଆଉ ଅନେକ ଅନେକ ବର୍ଷ ପୂର୍ବେ ଏହି ବଚନ ଗୁଡାକୁ ଜିରିମିୟ ଲେଖିଥିଲେ। ଦାନିଏଲ ବାକ୍ୟକୁ ଅର୍ଥ ପ୍ରକାଶ କରୁଥିଲେ, ସେ ଅର୍ଥ ଲାଭ କରିଥିଲେ। କହନ୍ତି, ବର୍ତ୍ତମାନ କ୍ଷଣଭର ପାଇଁ ଅପେକ୍ଷା କରନ୍ତୁ। ଆମେମାନେ ନିରୂପିତ ହୋଇଥିବା ସମୟର ଶେଷ ସୀମାରେ ଆସି ପହଞ୍ଚିଛୁ। ଯେହେତୁ ଦୀର୍ଘ 68 ବର୍ଷ ଧରି ମୁଁ ଏଠାରେ ବାସ କରି ଆସିଛି ଆଉ ସଦାପ୍ରଭୁଙ୍କର ଭାଓବାଦୀ ଆମେନ୍ଦ ସହିତ ଥିଲେ। ମୋର ଭ୍ରାତା ପରମେଶ୍ୱରଙ୍କ ଜଣେ ବିଶ୍ୱସ୍ତ ସତ୍ୟନିଷ୍ଠ ଭାଓବାଦୀ ଯିଏକି ଆପଣଙ୍କ ଜଣେ ଭାଓବାଦୀ ରୂପେ ପ୍ରଣୀତ କରିଥିଲେ ଆମମାନଙ୍କୁ ଭବାନୀ କରି କହିଥିଲେ। ଏଠାରେ ଖଣ୍ଡିଏ ପୁସ୍ତକରେ ମୁଁ ତାହାକୁ ଲେଖି ରଖିଥିଲି ଯାହା ଏପରି କହିଥିଲା 70 ନିରୂପିତ ହେବ। ହେ ପ୍ରଭୁ ପରମେଶ୍ୱର, ଆମମାନେ ଯୁଗାନ୍ତ ସମୟର ନିକଟବର୍ତ୍ତୀ ହେଉଛୁ। ସେହି ପୁରାତନ ବଂଶଧର ସମସ୍ତେ ଲୋପ ପାଇ ଯାଇଅଛନ୍ତି। ହେ ପ୍ରଭୁ, ଆପଣ ବର୍ତ୍ତମାନ କି ପ୍ରକାର ଧରଣର କାର୍ଯ୍ୟକୁ ସଫଳ କରିବେ? ଆମ୍ଭମାନଙ୍କ ମଧ୍ୟକୁ ପ୍ରେରଣ କରିବାକୁ ଆପଣ ଶପଥ କରି କହିଥିଲେ, ହେ ପ୍ରାର୍ଥନା କରିବାକୁ ସ୍ୱୟଂକୁ ପ୍ରସ୍ତୁତ କରିଥିଲେ। ହେ ପରମେଶ୍ୱର, ଯଦି ସେପରି କିଛି ସମୟ ନିର୍ମିତ ହୋଇ ରହିଥିଲା ଯେଉଁ ସମୟରେ ଆମମାନେ ଆପଣ ଆପଣଙ୍କୁ ପ୍ରାର୍ଥନା କରିବାକୁ ସୁସ୍ଥଚିତ କରିଥିଲୁ, ତେବେ ତାହା ଏହି ବର୍ତ୍ତମାନ ସମୟ ଅଟେ। ଯେହେତୁ ଆମମାନେ ତାଙ୍କର ବିଶ୍ୱସ୍ତ ସେବକ ହୋଇଥିବାରୁ ପ୍ରେରିତମାନଙ୍କ ଚିଠା ଗୁଡ଼ିକ ଦ୍ୱାରା ଆମମାନେ ଲକ୍ଷ୍ୟ କରୁ ଯେ ପୁଣି ପବିତ୍ର ଆତ୍ମାଙ୍କ ଦ୍ୱାରା ଲିଖିତ ବଚନ ଗୁଡ଼ାକରୁ ଅନୁଧ୍ୟାନ କରୁ ଯେ ଆମମାନେ ଯୁଗାନ୍ତ ସମୟ ମଧ୍ୟରେ ଅବସ୍ଥିତ। ପବିତ୍ର ଆତ୍ମା ସେ କଥାକୁ କହନ୍ତି, ଶେଷ କାଳରେ ଲୋକମାନେ ପ୍ରଚଣ୍ଡ ଆତ୍ମଗର୍ବୀ ଈଶ୍ୱରପ୍ରିୟ ନ ହୋଇ ବରଂ ବିଳାସପ୍ରିୟ ହେବେ, ଅପବାଦକ, ସ୍ନେହ ଶୂନ୍ୟ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟର ଘୃଣାକାରୀ ହେବେ। ମୁଁ ଲିଖିତ ବିବରଣୀରୁ ସେ କଥାକୁ ବୁଝେ। ପୁଣି ମୁଁ ଏ କଥାକୁ ମଧ୍ୟ ଜାଣେ ଯେ ଶେଷ ଦିନରେ ପରିହାସକଗଣ ଉତ୍ପନ୍ନ ହେବେ। ମୁଁ ବୁଝେ ଯେ ଶେଷ ଦିନରେ ଏକ ରାଷ୍ଟ୍ର ଅନ୍ୟ ରାଷ୍ଟ୍ରର ବିରୋଧୀ ହେବେ। ଶେଷ ଦିନ ମାନଙ୍କରେ ଭୟଙ୍କର ସାମୁଦ୍ରିକ ତରଙ୍ଗ ଯେ ଉତ୍ପନ୍ନ ହେବ ସେ ବିଷୟକୁ ମୁଁ ବୁଝେ। ମୁଁ ବୁଝିଥାଏ ଯେ ଭୟଙ୍କର ଚିହ୍ନ ଗୁଡାକ ଯଥା ଉଲନ୍ତା ଥାଳିଆ ପୁଣି ଅଲୌକିକ ଚିହ୍ନ ଗୁଡାକ ଆକାଶ ବକ୍ଷରେ ଦୃଶ୍ୟମାନ ହେବେ। ଭୟରେ ଲୋକମାନଙ୍କ ହୃଦୟ କମ୍ପମାନ ହେବ। ସମୟର ବିଭ୍ରାନ୍ତ ଅବସ୍ଥା ପୁଣି ଲୋକମାନଙ୍କ ମଧ୍ୟରେ ବାକ୍ୟତାର ଅବସ୍ଥାରେ ଦେଖାଯିବ ସେ କଥାକୁ ମୁଁ ବୁଝେ। ସେମାନେ ଯେ ସକଳ ପ୍ରକାରର ସଂଗଠନ ମଧ୍ୟକୁ ପୁଣି ସଂସ୍ଥା ମଧ୍ୟକୁ ଅଗ୍ରସର କରିବେ ସେ କଥାକୁ ମୁଁ ପଢ଼ିଥିଲି। ପୁଣି ଶେଷ ଦିନରେ ଏକ ସଂଘୀୟ ରୂପକୁ ସେମାନେ ଧାରଣ କରିନେବେ। ପୁଣି ସ୍ତ୍ରୀ ଲୋକମାନେ ଯେ ଅର୍ଦ୍ଧ ଲଗ୍ନ ବସ୍ତ୍ରଗୁଡାକୁ ପିନ୍ଧିବେ, ପୁଣି ଉଚ୍ଚ ଗୋଇଠିର ଜୋତାଗୁଡ଼ିକୁ ପିନ୍ଧିବେ, ପୁଣି ଚାଲୁଥିବା ସମୟରେ ସେମାନେ ଢଙ୍ଗେଇ ହେବେ, ଶେଷ ଦିନରେ ସେମାନେ ତଦ୍ରୁପ କରିବେ ବୋଲି ମୁଁ ବୁଝିଥିଲି। ପୁଣି ଚାଲୁଥିବା ସମୟରେ ସେମାନେ ଯେ ଢଙ୍ଗେଇ ହେବେ, ଶେଷ ଦିନରେ ସେମାନେ ଯେ ଉଚ୍ଚ ଗୋଇଠିର ଜୋତାଗୁଡ଼ିକ ପିନ୍ଧିବେ ଏହି ବିଷୟକୁ ମୁଁ ବୁଝିଥିଲି। ମୁଁ ବୁଝେ ଯେ ଶେଷ ଦିନରେ ଚାରିତ୍ରିକ ଆଚରଣଟି ଅତି ନିମ୍ନଗାମୀ ହେବ। ମୁଁ ବୁଝେ ଯେ ଶେଷ ଦିନରେ ପ୍ରଚାରକଗଣ ଭଣ୍ଡ ବେଶ ପାଳକ ହେବେ, ଯେଉଁମାନେ ସାଲିସ କରିବେ ଆଉ ଲୋକମାନଙ୍କୁ ପରମେଶ୍ୱରଙ୍କ ବଚନ ଭୋଜନ କରାଇବେ ନାହିଁ, ମାତ୍ର ଏହାର ପରିବର୍ତ୍ତେ ବିଭିନ୍ନ ଧରଣର ରୀତିନୀତି ପୁଣି ସିଦ୍ଧାନ୍ତ ଗୁଡ଼ିକର ଅନୁଗାମୀ କରାଇବେ। ତଥାପି ମୁଁ ଏପରି ମଧ୍ୟ ବୁଝେ ଯେ ଶେଷ ଦିନରେ ଏକ ରବ ଶୁଣାଯିବ, ଅରଣ୍ୟ ମଧ୍ୟରୁ ଚିତ୍କାର କରୁଥିବେ, ଲୋକମାନଙ୍କୁ ମୂଳ ସମାଚାରକୁ ଫେରି ଆସିବାକୁ ପରମେଶ୍ୱରଙ୍କ ସକଳ ଯୋଗ୍ୟ ବିଷୟ ଆଡ଼କୁ ଫେରି ଆସିବାକୁ ଡାକୁଥିବେ। ପୁସ୍ତକରୁ ମୁଁ ବୁଝିଥାଏ ଯେ ଏହିସବୁ ବିଷୟ ସଂଗଠିତ ହେବ। ଯୁଗାନ୍ତ ସମୟରେ ଦୁର୍ଭିକ୍ଷ ଘଟଣା ଯେ ଘଟିବ ସେ କଥାକୁ ମୁଁ ବୁଝେ। ମଣ୍ଡଳୀ ଗୁଡାକ ଏପରି ଭାବରେ ସଂସ୍ଥାଗତ ହୋଇପଡ଼ିବେ, ପୁଣି ସମସ୍ତ ବିଶ୍ୱରେ ଏପରି ବ୍ୟବସ୍ଥାପିତ ହୋଇପଡ଼ିବେ ଯେ ପରିଶେଷରେ ଯୁଗାନ୍ତ ସମୟରେ ଭୀଷଣ ଦୁର୍ଭିକ୍ଷ ଦେଖାଯିବ। ପୁଣି ତାହା ଯେ କେବଳ ଅନ୍ନ ଜଳର ଅଭାବ ହେବ ଏପରି ନୁହେଁ, ମାତ୍ର ପରମେଶ୍ୱରଙ୍କ ସତ୍ୟ ବାକ୍ୟ ଶୁଣିବାର ମଧ୍ୟ ଅଭାବ ହେବ। ପୁଣି ଲୋକମାନେ ପୂର୍ବରୁ ପଶ୍ଚିମକୁ, ଉତ୍ତରରୁ ଆଉ ଦକ୍ଷିଣରୁ ଆସି ପରମେଶ୍ୱର ସତ୍ୟ ବାକ୍ୟ ଶୁଣିବା ନିମନ୍ତେ ଅନ୍ୱେଷଣରେ ଲାଗି ରହିଥିବେ। ମାତ୍ର ମଣ୍ଡଳୀ ଗୁଡାକ ଏପରି ସଂସ୍ଥାୟୀ ପୁଣି କଠିନ ମନା ହୋଇସାରିଥିବେ ଯେ ସେମାନେ ଏହାକୁ ଶୁଣିବାରେ ଅମନୋଯୋଗୀ ହେବେ। ଏହିସବୁ ବିଷୟକୁ ମୁଁ ପୁସ୍ତକ ଗୁଡାକ ମଧ୍ୟରୁ ବୁଝିଥାଏ। ତଥାପି ହେ ଈଶ୍ୱର, ସେହି ଦିନମାନଙ୍କରେ ଦାଉଦଙ୍କ ଗୋତ୍ରରୁ ଏକ ଶାଖା ଉତ୍ପନ୍ନ ହେବେ। ଶେଷ ଦିନରେ ସେହି ଦିନଟି ଉପସ୍ଥିତ ହେବା ପୂର୍ବେ ସେ ଯେ ଏଲିୟଙ୍କୁ ପ୍ରେରଣ କରିବେ ସେ କଥାକୁ ମୁଁ ବୁଝିଥାଏ। ପୁଣି ସେ ଏକ ସନ୍ଦେଶର ସହିତ ଉପସ୍ଥିତ ହେବେ ଯାହାକି ସନ୍ତାନଗଣଙ୍କ ହୃଦୟକୁ ସେମାନଙ୍କ ପିତୃଗଣଙ୍କ ପ୍ରତି ଫେରାଇବ, ସେମାନଙ୍କୁ ମୂଳ ଶିକ୍ଷା ଆଡ଼କୁ ଫେରାଇବ ପୁନର୍ବାର ଶେଷ ଆଡ଼କୁ ଫେରାଇ ନେବ ଆଉ ଆରମ୍ଭ କରାଇବ। ମୁଁ ଏପରି ବୁଝେ ଯେ ଜିହୁଦୀ ମାନଙ୍କ ଆଡ଼କୁ ଫେରିବା ଉପଲକ୍ଷେ ବିଜାତ ମଣ୍ଡଳୀକୁ ଆତ୍ମା ଛାଡ଼ିଦେବା ପୂର୍ବେ ସେ ବିଷୟଟି ଘଟିବ। ମୁଁ ତ ଲିଖିତ ବିବରଣୀ ଦ୍ୱାରା କେବଳ ସେଗୁଡ଼ାକୁ ବୁଝି ନଥାଏ, ମୁଁ ତ ବଚନ ଦ୍ୱାରା ଲିଖିତ ବଚନ ଦ୍ୱାରା ସେ କଥାକୁ ବୁଝେ ଯେ ଇସ୍ରାଏଲ ପ୍ରଜା ନିଜର ମାତୃଭୂମିକୁ ପୁନର୍ବାର ଫେରିବ, ପୁଣି ସେ ସେହି ଦେଶ ମଧ୍ୟକୁ ବର୍ତ୍ତମାନ ପ୍ରବେଶ କରୁଥିବାର ମୁଁ ଦେଖେ। ମାଓବାଦୀମାନଙ୍କ ଲିଖିତ ବଚନ ଦ୍ୱାରା ମୁଁ ବୁଝେ ଯେ ଇସ୍ରାଏଲ ଏକ ରାଷ୍ଟ୍ର ରୂପେ ପରିଚିତ ହେବ, ସେମାନେ ମନ୍ଦିରର ଉପାସନା ବିଧିକୁ ପୁନଶ୍ଚ ସୁବ୍ୟବସ୍ଥିତ କରିବେ, ଆଉ ସେ ନିଜର ପୈତୃକ ସ୍ଥାନକୁ ଯେତେବେଳେ ଫେରି ଆସିବ ପରମେଶ୍ୱର ସେମାନଙ୍କ ସହିତ ପୁନର୍ବାର ସମ୍ପର୍କ ସ୍ଥାପନ କରି କାର୍ଯ୍ୟାରମ୍ଭ କରିବେ। ଆରେ ବା ଶେଷ ଦିନରେ ସେମାନଙ୍କ ମଧ୍ୟରେ ଦୁଇ ଜଣ ମାଓବାଦୀ ଉତ୍ଥିତ ହେବେ, ସେ କଥାକୁ ମୁଁ ବୁଝେ। ଯେତେ ଶୀଘ୍ର ବିଜାତୀୟ ମଣ୍ଡଳୀଟି ଉତ୍ଥାପିତ ହୋଇ ଚାଲିଯାଏ, ଦୁଇ ଜଣ ମାଓବାଦୀ ଏଲିଓ ଆଉ ମୋସା ଇସ୍ରାଏଲ ମାନଙ୍କ ନିମନ୍ତେ ଉଦିତ ହେବେ। ଆମ୍ଭେମାନେ ଯେତେବେଳେ ଅଗ୍ରସର କରି ଚାଲୁଛୁ ସେ ବିଷୟକୁ ଲକ୍ଷ୍ୟ କରନ୍ତୁ। ସେଠାରେ ବାବିଲରେ ଥିବା ସମୟରେ ମାଓବାଦୀ ଜଣକ ଦର୍ଶନ କରିଥିଲେ ଯେ ସମୟଟି ପ୍ରାୟତଃ ଶେଷ ହୋଇଯାଉଛି। ଉତ୍ତମ ଧରଣ ବିଷୟ, ଯେଉଁ ବିଷୟଟିକୁ ବୁଝିବା ନିମନ୍ତେ ସେ ନିବେଦନ କରୁଥିଲେ କେବଳ ସେହି ବିଷୟଟିକୁ ପ୍ରକଟ କରିବା ନିମନ୍ତେ ଗାବ୍ରିଏଲ ପ୍ରକଟ ହୋଇନଥିଲେ, ମାତ୍ର ବିନାଶ ଦିନ ପର୍ଯ୍ୟନ୍ତ ଜିହୁଦୀମାନଙ୍କ ନିମନ୍ତେ ସେହି ଜାତିର ନିମନ୍ତେ କି ପ୍ରକାର ଧରଣ ବିଷୟ ଯେ ନିରୂପିତ ହୋଇ ସାରିଥିଲା, ବହୁ ପୂର୍ବରୁ ମନସ୍ଥ କରାଯାଇ ସାରିଥିଲା, ସେ ବିଷୟକୁ ଅବଗତ କରାଇବା ନିମନ୍ତେ ଆସିଥିଲେ। ଆମେନ। ସେ ତ ଅର୍ଥାତ୍ ଦାନିଏଲ ଏକ ଛୋଟକାଟ ବିଷୟକୁ ନିବେଦନ କରିଥିଲେ, ମାତ୍ର ସେ ସମ୍ପୂର୍ଣ୍ଣ ବିଷୟକୁ ଲାଭ କରିଥିଲେ। ସେ ତ କେବଳ ଜାଣିବାକୁ ଇଚ୍ଛା କରିଥିଲେ, ଦାନିଏଲ କେବଳ ଏତିକି ବୁଝିବାକୁ ଚାହିଁଥିଲେ ଯେ ହେ ପ୍ରଭୁ, ଏହା ବର୍ତ୍ତମାନ ଆଉ କେତେ କାଳ ସମୟ ରହିଗଲା, ତାହା ଘଟିବାକୁ ଆଉ କେତେ ବିଳମ୍ବର ସମୟ ରହିଗଲା ଆପଣଙ୍କର ସେବକ ମୋହର ଭାଇ ଜିରିମିଅଙ୍କ ଅନୁସାରେ। କାରଣ ମୋହର ଭାଇ ଜିରିମିଅ 68 ବର୍ଷ ପୂର୍ବେ ଭାବବାଣୀ କରି କହିଛନ୍ତି, ପୁଣି ଏପରି କହିଥିଲେ, ଏହି ସ୍ଥାନରେ ଆପଣଙ୍କ ପ୍ରଜାଗଣଙ୍କ ରହିବା ନିମନ୍ତେ 70 ବର୍ଷ ନିର୍ମିତ ଅଟେ। ସେହି ପୁରାତନ ବଂଶଧରର ପ୍ରାୟ ସମସ୍ତ ଲୋକ ଏତେବେଳେ ମରିସାରି ଲୋପ ପାଇଛନ୍ତି। ପ୍ରାୟ 40 ବର୍ଷ ପୂର୍ବେ ସେପରି ଧରଣର ଏକ ପେଣ୍ଟିକଷ୍ଟାଲ ବଂଶଧର ପରିଚୟକୁ ଆସି ଉତ୍ଥାପିତ ହୋଇଥିଲା। ସେମାନେ ପୁରାତନ ଯୋଦ୍ଧା ବୋଲି ପରିଚିତ ଥିଲେ, ସେମାନେ ସଂସ୍ଥାପିତ ହେଲେ ପୁଣି ହୋରେ ପର୍ବତ ନିକଟରେ ଆଉ ନବ ନିକଟରେ ସେମାନେ ସଂଘାର କରାଗଲେ, ପୁଣି ନିରୁତ୍ସାହିତ ହେଲେ, ସେହି ସ୍ଥାନରେ ସେମାନେ ସମସ୍ତେ ସେପରି ହେଲେ, କିନ୍ତୁ ଅବଶେଷରେ ଆମମାନେ ନଦୀ କୂଳରେ ଏତେବେଳେ ପହଞ୍ଚିଛୁ। ସେ ତ ଝିଅଶିଅଙ୍କୁ ଜଣେ ଝିଅଶିଅଙ୍କ ସହିତ ସେ ଏକ ନୂତନ ପ୍ରଜାଗଣକୁ ଉତ୍ଥାପିତ କରିବାକୁ ଯାଉଅଛନ୍ତି, ସିଏ ସେମାନଙ୍କୁ ପରପାରିକୁ କଢାଇ ନେବେ। ବ୍ୟବସ୍ଥାର ପୁସ୍ତକଟି ଅସଫଳ ହେଲା, ମୂଷା ତାହାରି ସହିତ ସ୍ଥାୟୀ ଅସଫଳ ହେଲେ, ମାତ୍ର ଝିଅଶିଅ ସେମାନଙ୍କୁ ପାର କରି ଘେନିଗଲେ। ଆମମାନେ ଲକ୍ଷ୍ୟ କଲୁ ଯେ ସକଳ ସଂସ୍ଥା ଅସଫଳ ହୋଇସାରିଛି, ତଥାପି ପରମେଶ୍ୱର ଆତ୍ମା ସେପରି ହୋଇନାହାନ୍ତି। ଜିହୋଶୁୟ ଶବ୍ଦର ଅର୍ଥ ଯୀଶୁ ଆମମାନଙ୍କ ତ୍ରାଣକର୍ତ୍ତା ଏପରି ଅଟେ। ତତ୍ପରେ ପବିତ୍ର ଆତ୍ମା ମଣ୍ଡଳୀ ମଧ୍ୟକୁ ଆସିବେ, ଏକ ସଂସ୍ଥା ମଧ୍ୟକୁ ସେପରି ନୁହେଁ, ମାତ୍ର ପବିତ୍ର ଆତ୍ମା ଆପଣ ଲୋକମାନଙ୍କ ମଧ୍ୟକୁ ପ୍ରବେଶ କରିବେ, ପୁଣି ତାହାକୁ ଉର୍ଦ୍ଧ୍ୱକୁ ଯିବା ନିମନ୍ତେ ଜର୍ଦ୍ଦନ ପାର କରିବା ନିମନ୍ତେ ପ୍ରସ୍ତୁତ କରିବେ। ଧର୍ମଶାସ୍ତ୍ରର ପୁସ୍ତକକୁ ପାଠ କରି ମୁଁ ବୁଝିଲି ଯେ ତାହା ହିଁ ସେହି ଘଟଣା ଅଟେ ଯାହା ଘଟିବାକୁ ନିରୂପିତ ହୋଇ ସାରିଥିଲା। ପରମେଶ୍ୱର ଜାଣନ୍ତି ଯେ ଯାହାକୁ ମୁଁ ବର୍ତ୍ତମାନ ଖୋଜୁଅଛି ତାହା ସେ ବିଷୟଟି ଅଟେ, ଯେପରି କି ତାଙ୍କର ପ୍ରଜାଗଣଙ୍କୁ ମୁଁ ତଦ୍ୱାରା ସାନ୍ତ୍ୱନା ଦେଇପାରେ, ପୁଣି କଣ ବିଷୟରେ ସଂଘଟିତ ସନ୍ନିକଟ ଅଟେ ସେ କଥା ସେମାନଙ୍କୁ କହିପାରେ। ଏହି ସକାଳେ ଯେଉଁମାନେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି, ପୁଣି ବାହାର ଇଲାକାରେ ଯେଉଁମାନେ ଉପସ୍ଥିତ ଅଛନ୍ତି, ବିଶ୍ୱର ଯେଉଁମାନଙ୍କ ନିକଟକୁ ଏହି ଟେପ୍ ଗୁଡାକ ଯିବ, ସେମାନଙ୍କୁ ସୁଦ୍ଧା କହିପାରେ ଯେ ଆମମାନେ ଶେଷ ସମୟରେ ଆସି ପହଞ୍ଚି ସାରିଛୁ। ଯେତେବେଳେ ପର୍ଯ୍ୟନ୍ତ ରାଜ୍ୟଟି ପୁନଃସ୍ଥାପିତ ହୋଇଥିଲା, ପୁଣି 1000 କାଳର ସମୟଟି ବ୍ୟବସ୍ଥିତ ହୋଇଥିଲା, ସେହି ସକାଳ ବିଷୟକୁ ସେ ବହୁ ପୂର୍ବରୁ ପ୍ରକଟ କରିଥିଲେ, ତାହା ହିଁ ସେହି ସନ୍ଦେଶଟି ଥିଲା, ତାହା ହିଁ ଗାବ୍ରିଏଲଙ୍କର ସନ୍ଦେଶ ଥିଲା। ସେ କହିଥିଲେ, ମୁଁ ତୁମ୍ଭକୁ ଅବଗତ କରାଇବାକୁ ଆସିଲି ଯେ ଏଥିପାଇଁ 70 ବର୍ଷ ନିରୂପିତ ହୋଇଥିଲା, ତୁମ୍ଭର ପ୍ରଜାଗଣଙ୍କ ନିମନ୍ତେ ଅଦ୍ୟାବଧି 70 ସପ୍ତାହ ନିରୂପିତ ଅଟେ। ଜିହୁଦୀ ଜାତିର ଶେଷ ପର୍ଯ୍ୟନ୍ତ 70 ସପ୍ତାହ ନିରୂପିତ ହୋଇ ରହିଛି, 70 ସପ୍ତାହର ଅବଧି ଅଟକର ହୋଇ ରହିଛି। ସେ ଯେ କଣ କହିଥିଲେ ସେ କଥାକୁ ଏତେବେଳେ ଧ୍ୟାନ ଦିଅନ୍ତୁ, ଅର୍ଥାତ୍ ବର୍ତ୍ତମାନ ସମୟଠାରୁ ପୁନଃସ୍ଥାପିତ ହେବାର ଆଜ୍ଞାଟି ପ୍ରେରିତ ହେବା ସମୟରୁ ତୁମ୍ଭ ଲୋକମାନଙ୍କର ଓ ତୁମ୍ଭ ପବିତ୍ର ନଗର ନିମନ୍ତେ 70 ସପ୍ତାହ ନିରୂପିତ ହୋଇଅଛି। ତୁମ୍ଭର ନଗର ବାବିଲ ତାଙ୍କର ନଗର ନଥିଲା, କିଏ ପୁଣି ତାଙ୍କର ନଗରଟି କେଉଁ ସ୍ଥାନ ଥିଲା? ଜେରୁସାଲମ ହିଁ ଥିଲା। ପୁଣି ଆମେମାନେ ଯେତେବେଳେ ସପ୍ତମୁଖୀ ବିଷୟକୁ ଲାଭ କରିବୁ କିମ୍ବା ଛଅ ମୁଖୀ ଉଦ୍ଦେଶ୍ୟର ସାବ୍ୟସ୍ତୀକରଣକୁ ଯେତେବେଳେ ବୁଝିବୁ ସେତେବେଳେ ସେଇ ନଗରଟି ଯେ କଣ ସେ କଥାକୁ ଜାଣିବୁ। ପୁଣି ତାହାକୁ କ୍ରମାନୁସାରେ ଉପସ୍ଥାପନା କରି ପରିଚିତ କରାଇବୁ ଯେ ତାହା କେଉଁ ନଗରଟି ଥିଲା, ପୁଣି ଏହାକୁ କିଏ ପ୍ରତିଷ୍ଠା କରିଥିଲେ, ଏହା କେଉଁଠାରୁ ଆଗତ ହେଲା ଇତ୍ୟାଦି। ଏହା କେତେ ଦିନ ଧରି ଅବସ୍ଥାନ କରି ରହିବ, ଏହା କଣ ଦ୍ୱିତୀୟ ବାର ପୁଣି ପୁନର୍ନିମିତ ହେବ, କେଉଁ ସମୟରେ ତାହା ହେବ? ଆରେ ବା, ମହତ ବିଷୟ ଗୁଡାକ ଆମମାନେ ନିମନ୍ତେ ଗଚ୍ଛିତ ହୋଇ ରହିଅଛି, ଭଲ କଥା। ଆଜ୍ଞା ଲଙ୍ଘନ ସମାପ୍ତ କରିବାକୁ ଓ ପାପର ଶେଷ କରିବାକୁ ଅଧର୍ମର ପ୍ରାୟଶ୍ଚିତ କରିବାକୁ ତୁମ୍ଭ ଲୋକମାନଙ୍କର ଓ ତୁମ୍ଭ ପବିତ୍ର ନଗର ନିମନ୍ତେ 70 ସପ୍ତାହ ନିରୂପିତ ହୋଇଅଛି। ସେ ତ ଏପରି ଆଦର କହିନଥିଲେ ଯେ ହେ ଦାନିଏଲ, ଏଥିରେ ସନ୍ଦେହର କୌଣସି କାରଣ ନାହିଁ, କାରଣ ସେ ଯାହା କହିଥିଲେ ତାହା ଏହି 70 ସପ୍ତାହର ଅର୍ଥ ଯେ କଣ ଥିଲା, କେବଳ ଏକମାତ୍ର ଉଦ୍ଦେଶ୍ୟ ମୋର କହିବାର ଅର୍ଥ 70 ସପ୍ତାହ ପ୍ରାୟ ଶେଷ ହେବା ଉପରେ ଥିଲା। 68 ବର୍ଷ ବିତି ସାରିଥିଲା, କେବଳ 2ଟି ବର୍ଷ ଉଣା ଥିଲା। ତତ୍ପରେ ଜେରେମିଆଙ୍କର ଭାବାଣୀ ଯେ ନିର୍ଭୁଲ ରୂପେ କାର୍ଯ୍ୟକାରୀ ହେଲା ସେ କଥାକୁ ଆମେ ଲକ୍ଷ୍ୟ କଲୁ। ଠିକ 2 ବର୍ଷ ଉତ୍ତାରେ ସେମାନେ ବାହାରି ଚାଲି ଯାଇଥିଲେ, ନିହିମିଓ ଯାଇଥିଲେ, ପୁଣି ରାଜାଙ୍କ ଠାରୁ ଏକ ଆଜ୍ଞାପତ୍ର ହାସଲ କରିଥିଲେ, ଆଉ କଷ୍ଟକର ସମୟରେ ସେ ପ୍ରାଚୀରକୁ ନିର୍ମାଣ କରିଥିଲେ। ସେମାନେ ସମସ୍ତେ ପରିଶ୍ରମ କରିଥିଲେ। ସେ କହିଥିଲେ ପ୍ରାଚୀରଟି ଏ ବିଷୟକୁ ଶ୍ରବଣ କରନ୍ତୁ, ଅଧର୍ମର ପ୍ରାୟଶ୍ଚିତ କରିବାକୁ ଓ ପାପର ଶେଷ କରିବାକୁ ତାହା କେଉଁମାନଙ୍କ ନିମନ୍ତେ ଥିଲା? ଜିହୁଦୀମାନଙ୍କ ନିମନ୍ତେ ଥିଲା। ତୁମ୍ଭର ଲୋକମାନଙ୍କ ନିମନ୍ତେ ନିରୂପିତ ହୋଇଅଛି, ବିଜାତୀୟମାନଙ୍କ ନିମନ୍ତେ ସେପରି ନୁହେଁ, ତୁମ୍ଭ ଲୋକମାନଙ୍କ ଉପରେ ଅର୍ଥାତ୍ ଜିହୁଦୀମାନଙ୍କ ଉପରେ ନିରୂପିତ ହୋଇଅଛି। ତତ୍ପରେ ତୁମ୍ଭର ନଗର ଉପରେ, ନ୍ୟୁୟର୍କ ଉପରେ ନୁହେଁ, ବୋଷ୍ଟନ ଉପରେ ନୁହେଁ, ଫିଲାଡେଲଫିଆ, ଚିକାଗୋ, ଲସ୍ ଆଞ୍ଜେଲସ୍ ଆଉ ରୋମ୍ ଉପରେ ସେପରି ନୁହେଁ, ମାତ୍ର ତୁମ୍ଭ ନଗର ଉପରେ ଅର୍ଥାତ୍ ଜେରୁସାଲମ୍ ଉପରେ ନିରୂପିତ ହୋଇଅଛି। ଆଉ ଆଜ୍ଞା ଲଙ୍ଘନ ସମାପ୍ତ କରିବାକୁ ଆଉ ପାପର ଶେଷ କରିବାକୁ ଓ ଅଧର୍ମର ପ୍ରାୟଶ୍ଚିତ କରିବାକୁ ଆଉ ଅନନ୍ତକାଳୀନ ଆଉ ଅନନ୍ତକାଳ ସ୍ଥାୟୀ ଧର୍ମ ଆଣିବାକୁ, ପୁଣି ଦର୍ଶନ ଓ ଭବିଷ୍ୟତ ବାକ୍ୟ ମୁଦ୍ରାଙ୍କିତ କରିବାକୁ ଓ ପବିତ୍ରତମ ଅଭିଷେକ କରିବାକୁ ତୁମ୍ଭ ଲୋକଙ୍କର ଓ ତୁମ୍ଭ ପବିତ୍ର ନଗର ନିମନ୍ତେ 70 ସପ୍ତାହ ନିରୂପିତ ହୋଇଅଛି। ଦର୍ଶନ ଓ ଭବିଷ୍ୟତ ବାକ୍ୟ ମୁଦ୍ରାଙ୍କିତ କରିବାକୁ, ପୁଣି ପବିତ୍ରତମଙ୍କୁ ଅଭିଷେକ କରିବାକୁ ତୁମ୍ଭ ଲୋକଙ୍କର ଓ ତୁମ ପବିତ୍ର ନଗର ନିମନ୍ତେ 70 ସପ୍ତାହ ନିରୂପିତ ହୋଇଅଛି। ଏହାକୁ ଲକ୍ଷ୍ୟ କରନ୍ତୁ, ଏଥିପାଇଁ ତୁମ୍ଭେ ଜ୍ଞାତ ହୁଅ ଓ ବୁଝ ଯେ ଜେରୁସାଲମକୁ ପୁନଃସ୍ଥାପନ ଓ ନିର୍ମାଣ କରିବାର ଆଜ୍ଞା ପ୍ରକାଶ ବା ସମୟାବଧି, ଯାହାକି ତାଙ୍କର ନଗର ଥିଲା, ଅଧିପତି ଅଭିଷିକ୍ତ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ 7 ସପ୍ତାହ ହେବ, 70 ସପ୍ତାହ ମଧ୍ୟରୁ ଅନ୍ୟତମ ହେବ। ତହିଁ ଉପରକୁ ଆମେ ଯିବା ପର୍ଯ୍ୟନ୍ତ ଅପେକ୍ଷା କରି ରହନ୍ତୁ। ଆରେ ବାଃ, ତାହା ତ ଏକ ଆଶିଷ ଥିଲା, ଅର୍ଥାତ୍ ମୋ ପାଇଁ ମୁଁ ଗୋଟିଏ ଦୌଡ଼ି ଆଣି ଆପଣଙ୍କୁ ଏହି ସ୍ଥାନରେ ଯେପରି ବାନ୍ଧି ପକାନ୍ତି ଏପରି ଅନୁଭବ କରେ। ଯୁଗ ଯୁଗାନ୍ତରୁ ଏହା ପ୍ରଘଟିତ ହୋଇ ସାରିଥିଲା। କହିଥିଲେ ସେହି ବଳକା 2 ବର୍ଷର ଅବଧିଟି ଯେ ପ୍ରାୟତଃ ଶେଷ ହେବା ଉପରେ, କେବଳ ସେହି କଥା ତୁମକୁ କହିବା ନିମନ୍ତେ ମୁଁ ଯାଉନାହିଁ, ଏହା ତ ଶେଷ ହେବ, ସମ୍ପୂର୍ଣ୍ଣ ରୂପେ ସମାପ୍ତ ହେବ। ଆଉ ସେହି ସ୍ଥାନରେ ସେମାନେ ଯେ ପ୍ରକୃତରେ ଠିକ 70 ବର୍ଷ ରହିଥିଲେ ସେ କଥାଟି ଆମ ସମସ୍ତଙ୍କୁ ଜଣା। ତତ୍ପରେ ବାହାରି ଆସିଥିଲେ ଠିକ ଯେପରି ଭାବରେ ଭାବବାଦୀ ଜଣକ କହିଥିଲେ, ପୁଣି ଜିସାୟ କିମ୍ବା ମୋହର କହିବା ଅର୍ଥ ଦାନିଏଲ ସେହି ଭାବବାଦୀଙ୍କୁ ବିଶ୍ୱାସ କଲେ, ତେଣୁ ଏହି ସ୍ଥାନରେ ସେ ପ୍ରସ୍ତୁତ ଥିଲେ, ଭଲ କଥା। ପୁଣି ସେ ଅର୍ଥାତ୍ ଗାବ୍ରିଏଲ ଯେତେବେଳେ ଉପସ୍ଥିତ ହେଲେ ସେ କହିଥିଲେ, ସବୁକିଛି ବିଷୟ ତୁମକୁ ବୁଝାଇବା ନିମନ୍ତେ ଏତେବେଳେ ମୁଁ ଆସିଅଛି, ଶେଷ ସମୟ ପର୍ଯ୍ୟନ୍ତ ଘଟିବାକୁ ଥିବା ସକଳ ବିଷୟକୁ ତୁମ ନିକଟରେ ପ୍ରକାଶ କରିବା ନିମନ୍ତେ ଆମ୍ଭେ ଆସିଅଛୁ, ବୁଝନ୍ତି ତ, ଧ୍ୟାନ ଦିଅନ୍ତୁ। ପୁଣି ନିରୂପିତ ସିଦ୍ଧି ପର୍ଯ୍ୟନ୍ତ ବିନାଶକର ଉପରେ କ୍ରୋଧ ଧରାଯିବ, ଶେଷ ସମୟ ପର୍ଯ୍ୟନ୍ତ କହିଲେ ସମସ୍ତ ବିଷୟର ଶେଷ ପର୍ଯ୍ୟନ୍ତ ତାହା ହିଁ ଅଟେ। କଣ ଘଟଣା ଯେ ଘଟିବ ସେ କଥାକୁ ମୁଁ ତୁମ ନିକଟରେ ପ୍ରକାଶ କରି ଦେଖାଇବାକୁ ଯାଉଛି, ବର୍ତ୍ତମାନ ଶୁଣ, ପୁଣି ଏହାକୁ ବୁଝ। ପୁଣି ହେ ଦାନିଏଲ, ମୁଁ ପ୍ରେରିତ ହୋଇଅଛି, ସ୍ୱର୍ଗଧାମରେ ତୁମେ ଅତି ପ୍ରିୟ ପାତ୍ର ଅଟ, ମୁଁ ତୁମ୍ଭର ସକଳ ପ୍ରାର୍ଥନାକୁ ଶୁଣିଲି, ପୁଣି ଜିହୁଦୀମାନଙ୍କ ନିମନ୍ତେ ଆଉ ଜେରୁସାଲମ ନିମନ୍ତେ ଯେ କଣ ନିରୂପିତ ହୋଇଥିଲା ସେ ବିଷୟ ତୁମକୁ ଜଣାଇବା ନିମନ୍ତେ ମୁଁ ଏତେବେଳେ ଆସିଅଛି। ଏହି ସମୟରୁ ଆରମ୍ଭ କରି ନିରୂପିତ ହୋଇଥିବା ଶେଷ ସମୟ ପର୍ଯ୍ୟନ୍ତ ସକଳ ବିଷୟକୁ ପ୍ରକାଶ କରିବା ନିମନ୍ତେ ମୁଁ ଏତେବେଳେ ପ୍ରେରିତ ହୋଇଅଛି। ବର୍ତ୍ତମାନ ହେ ସହଭାଗିତାର ସଦସ୍ୟଗଣ, ଆପଣମାନେ ବୁଝିଲେ କି ସେହି ସତୁରୀ ସପ୍ତାହର ବିଷୟଟି ଯେ କଣ ସେ କଥାକୁ ଆମେମାନେ ଯଦି ବୁଝିଯିବା ତେବେ ବିନାଶର ବିଷୟଟି ଯେ କେତେବେଳେ ସେ କଥାକୁ ସୁଦ୍ଧା ଜାଣିଯିବା। ଆରେ ବା ଚମତ୍କାର ବିଷୟ, ଏହାକୁ ବୁଝିବା ନିମନ୍ତେ ଈଶ୍ୱର ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଏହି ପୃଷ୍ଠା ଗୁଡାକର କୌଣସି ଏକ ସ୍ଥାନରେ ଏହି ସମୟରୁ ଆରମ୍ଭ କରି ସେହି ସମୟ ପର୍ଯ୍ୟନ୍ତ ରହିଥିବା ବିଷୟ ଗୁଡାକର ସମ୍ବନ୍ଧରେ ବିଲକୁଲ ସଠିକ ରୂପେ ରହିଥିବା ଘଟଣାକୁ ପ୍ରକାଶିତ କରୁଅଛି। ଶେଷ ସମୟ ପର୍ଯ୍ୟନ୍ତ ନିରୂପିତ ଥିବା ଘଟଣା ଗୁଡିକୁ ପ୍ରକାଶିତ କରୁଅଛି, ତେଣୁ ଏକ ମିନିଟ୍ ପାଇଁ ସୁଦ୍ଧା ଏହା କଦାପି ଅସଫଳ ହେବ ନାହିଁ। ପରମେଶ୍ୱରଙ୍କ ସର୍ବଶ୍ରେଷ୍ଠ ବଚନଟି କିପରି ବିଚକ୍ଷଣ! ପରମେଶ୍ୱର ଯେତେବେଳେ ଏହି ପୃଥିବୀକୁ ସୃଷ୍ଟି କଲେ ସେତେବେଳେ ସେ ଏହାକୁ କକ୍ଷର ନିୟତ ପଥରେ ବ୍ୟବସ୍ଥିତ କଲେ। ଆଉ ସେଦିନର ରାତ୍ରି ସମୟରେ ରବିବାର ରାତ୍ରିରେ ମୁଁ ପ୍ରଚାର କରୁଥିଲି, ତହି ମଧ୍ୟ ସ୍ଥିତ କୌଣସି ବିଷୟ କଦାପି ଅସଫଳ ହୁଏ ନାହିଁ। କାହିଁକି ଏହି ପୃଥିବୀଟି ଏପରି ସିଦ୍ଧତାର ସହିତ ପରିକ୍ରମଣ କରେ ଯେ ପରିଶେଷରେ ସେମାନେ ପ୍ରକୃତରେ ପ୍ରକାଶ କରି କହିଦେଇପାରନ୍ତି ଯେ ସୂର୍ଯ୍ୟ ଆଉ ଚନ୍ଦ୍ର କେତେବେଳେ ପରିକ୍ରମଣ କରିବେ। ଆଜିଠାରୁ ଠିକ 20 ବର୍ଷ ପରେ ସେମାନେ ଯେ କେତେବେଳେ ତାହା କରିବେ ଏହାର ଅବିକଳ ସମୟକୁ ସୁଦ୍ଧା କହିଦେଇପାରିବେ। ପୃଥିବୀରେ ଆମମାନେ ଲାଭ କରି ରହିଥିବା ଯେକୌଣସି ଘଣ୍ଟାର ସାହାଯ୍ୟରେ ମୁଁ ଆପଣମାନଙ୍କୁ ତାହା କହିଦେଇପାରେ। ତାହା ତ ମାସକ ମଧ୍ୟରେ 2 କିମ୍ବା 3 ମିନିଟର ଅନ୍ତରକୁ ଦେଖାଇଦେବ, କିମ୍ବା ଯେପରି ଉଚ୍ଚକୋଟୀର ସାଧନ ଗୁଡାକୁ ଆମେ ଲାଭ କରି ରହିଛୁ ତାହା 2 କିମ୍ବା 3 ମିନିଟ ଅଧିକ ସମୟକୁ ଦେଖାଇଦେବ। କୌଣସି ପ୍ରକାରର ସାଧନକୁ ଆମମାନେ ଅବଲମ୍ବନ କରି ସେତିକିଟା ସିଦ୍ଧ କରି ପ୍ରସ୍ତୁତ କରିବା ନାହିଁ, କରିପାରିବା ନାହିଁ, ଯେହେତୁ କେବଳ ଗୋଟିଏ ସତ୍ତା ପ୍ରକୃତରେ ସିଦ୍ଧ ଅଟନ୍ତି, ଆଉ ସେହି ଜଣଙ୍କ ତ ଈଶ୍ୱର ଅଟନ୍ତି, ପୁଣି ଈଶ୍ୱର ଓ ତାଙ୍କର ବାକ୍ୟ ସମାନ ଅଟନ୍ତି। ତେଣୁ ଈଶ୍ୱରଙ୍କ ବାକ୍ୟ ସିଦ୍ଧ ଅଟେ। ତତ୍ପରେ ସେହି ଦିନ ଗୁଡାକୁ ଆମେମାନେ ଯଦି ବୁଝିପାରୁ ତେବେ ସମସ୍ତ ବିଷୟର ଶେଷ ସମୟଟି ଯେ କେବେ ହେବ ସେ ସବୁକୁ ମଧ୍ୟ ଆମମାନେ ବୁଝିଯିବୁ। ଆପଣ ମାନେ ସେ କଥାକୁ ବୁଝନ୍ତି କି? ଏହା ତ ଶେଷ ହେବା ନିମନ୍ତେ ମନସ୍ଥ କରି ରଖାଯାଇଅଛି। 24 ପଦଟି ସେପରି ଅଟେ, ତୁମ୍ଭର ପ୍ରଜା ପୁଣି ତୁମ୍ଭର ପବିତ୍ର ନଗର ନିମନ୍ତେ ମନସ୍ଥ କରାଯାଇଅଛି, ଯାହାକି ଜେରୁସାଲମ ଅଟେ। ଏଠାରେ ତାହା 24 ପଦରେ ରହିଅଛି। ମାଥିଉ 24 ପଦରେ ସୁଦ୍ଧା ଯୀଶୁଖ୍ରୀଷ୍ଟ ଏହାକୁ ଉଦ୍ଧୃତ କରି କହିଥିଲେ। ଭାଇ କଲିନ୍ସ, ଆଜି ସକାଳେ ସେ ଯଦି ଏଠାରେ ଉପସ୍ଥିତ ଥାନ୍ତି, ସେ ଏଠାରେ ଉପସ୍ଥିତ ଅଛନ୍ତି ଅଥବା ନୁହେଁ ସେ କଥାକୁ ମୁଁ ଜାଣେ ନାହିଁ। ସେଦିନ ରାତ୍ରିକାଳର ପ୍ରଶ୍ନୋତ୍ତର ସମୟରେ ସେ ଗୋଟିଏ ପ୍ରଶ୍ନ ପଚାରିଥିଲେ, ଭାଇ କଲିନ୍ସ ମୋତେ ସେ କଥା କହିବାଟା ଯେ ଉଚିତ ବିଷୟ ଅଟେ, ଏ ବିଷୟକୁ ମୁଁ ଧାରଣା କରେ। ଉତ୍ସନ୍ନକାରୀ ଘୃଣ୍ୟ ବସ୍ତୁ ଯାହାକି ବିନାଶ ଘଟାଇଥାଏ ସେ ବିଷୟରେ ପଚାରିଥିଲେ, ଏହାର ଅର୍ଥଟି ଯେ କଣ ସେ କଥାକୁ ସେ ବୁଝିବାକୁ ଚାହିଁଥିଲେ। ଏ ବିଷୟଟିକୁ ଯୀଶୁ ମାଥିଉ 24 ଅଧ୍ୟାୟରେ କହିଥିଲେ, ପୁଣି ଆମମାନେ ସେ କଥାକୁ ଲାଭ କରିଥିଲୁ। ହଁ, ମାଥିଉ 24 ଅଧ୍ୟାୟର 15 ପଦରେ ତାହା ରହିଛି। ମୋତେ ସେହି ପଦଟିକୁ ଯଥାଶୀଘ୍ର ଲକ୍ଷ୍ୟ କରିବାକୁ ଦିଅନ୍ତୁ, ଯେପରିକି ଆପଣମାନେ ତଦ୍ୱାରା ଧ୍ୟାନ ଦେଇପାରନ୍ତି ଯେ ଯୀଶୁ ସେହି ସମାନ ଧରଣ ବିଷୟକୁ ଏଠାରେ କହୁଅଛନ୍ତି। ଦାନିଏଲଙ୍କ ପୁସ୍ତକ ଆଡ଼କୁ ଫେରିଯାଇ ତାହାର ଅଂଶଟିକୁ ଉଦ୍ଧୃତ କରି କହୁଅଛନ୍ତି। ଯେଉଁମାନେ ଏହି ପଦପର୍ବକୁ ଲେଖି ନେଉଛନ୍ତି ସେମାନଙ୍କ ପାଇଁ ମାଥିଉ 24 ଅଧ୍ୟାୟର 15 ପଦକୁ ପ୍ରକାଶ କରି କହୁଛି। ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ନିମନ୍ତେ ମୁଁ ଏପରି ଚାହେଁ ଯେ ଆପଣମାନେ ଆଜିର ରାତ୍ରିକାଳରେ ପୁଣି ଆସନ୍ତା ରବିବାର ଦିନ ନିହାତି ପକ୍ଷେ ନିଜର କାଗଜ ଓ ପେନ୍ସିଲ ସଙ୍ଗେ ଧରି ଆସିଥିବେ। ଯେହେତୁ ଆମମାନେ ଅଟୁ, ଆପଣମାନେ ଟେପ୍ ଟିଏ ନ ପାଇବା ପର୍ଯ୍ୟନ୍ତ ତାହା କରନ୍ତୁ। 24 ଅଧ୍ୟାୟର 15 ପଦ ଅଟେ, ଏଣୁ ତୁମ୍ଭେମାନେ ଯେତେବେଳେ ଦାନିଏଲ ଭାପାଜୀଙ୍କ ଦ୍ୱାରା ଉକ୍ତ ଉତ୍ସନ୍ନକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଦେଖ, ଚିନ୍ତା କରନ୍ତୁ, ଏହା ତ 486 ବର୍ଷ ପୂର୍ବର ଘଟଣା ଅଟେ। ଏହି 486 ବର୍ଷର ଏକ ଭାବାଣୀ ଅଟେ। ଦାନିଏଲ ଭାପାଜୀଙ୍କ ଦ୍ୱାରା ଉତ୍ସନ୍ନକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ। ବର୍ତ୍ତମାନ ଆପଣମାନେ ନିଜ ନିଜର ବାଇବଲକୁ ଦେଖନ୍ତୁ, ଏହା ବିରାମ ଚିହ୍ନ ମଧ୍ୟରେ ରହିଅଛି। ଯେ କେହି ଏହାକୁ ପାଠ କରେ ସେ ତାହା ବୁଝୁ। ପୁଣି ଯିହୁଦୀମାନଙ୍କ ପ୍ରତି ସେ ଏହାକୁ କହୁଅଛନ୍ତି, ଏହି ମନ୍ଦିର ବିଷୟରେ ଯେ କଣ ଘଟିବ ସେ କଥାକୁ ସେମାନେ ଜାଣିବାକୁ ଚାହିଁଥିଲେ। ଏହା କେତେବେଳେ ଘଟିବ ତାହା ମଧ୍ୟ ସେମାନେ ବୁଝିବାକୁ ଚାହିଁଥିଲେ। ଏହା କେବେ ପୁନର୍ନିର୍ମିତ ହେବ, ତାହା କେଉଁ ସମୟ ହେବ, ଯେତେବେଳେ ଖଣ୍ଡିଏ ପଥର ଅନ୍ୟ ପଥର ଉପରେ ଆଉ ରହି ନାହିଁ, ମାତ୍ର ସବୁକିଛି ଧୂଳିସାତ ହୋଇଯିବ, ଏହା କେଉଁ ସମୟରେ ପ୍ରକୃତରେ ଘଟିଯିବ। ସେ କହିଥିଲେ, ଏଣୁ ତୁମ୍ଭେମାନେ ଯେତେବେଳେ ଉତ୍ସନ୍ନକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ, ଦାନିଏଲ ଭାବାରୀଙ୍କ ଦ୍ୱାରା ଉକ୍ତ ଉତ୍ସନ୍ନକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ କହିଥିଲେ, ଏହାକୁ ଘଟୁଥିବା ବିଷୟକୁ ତୁମମାନେ ଯେତେବେଳେ ଦେଖିବ, ତେଣୁ ଯେ ପାଠ କରେ ସେ ସ୍ୱୟଂରୁ ବୁଝୁ ଯେ ସେ କଣ କହୁଅଛନ୍ତି। ତେଣୁ ଏହାକୁ ଅତି ସିଦ୍ଧତାର ସହିତ ପ୍ରକାଶ କରିବାକୁ ପୁଣି ସନ୍ଦେହର କୌଣସି ପ୍ରକାର ଆଭାସ ଯେପରି ନ ରହେ ସେହି ଉଦ୍ଦେଶ୍ୟର ନିମନ୍ତେ ଆମମାନେ ଈଶ୍ୱରଙ୍କଠାରେ ପ୍ରାର୍ଥନା କରୁଅଛୁ। ଯେହେତୁ ସେହି ବିଷୟ ଗୁଡ଼ାକ ପରେ ନିଜର ବ୍ୟକ୍ତିଗତ ଅର୍ଥକୁ ପ୍ରକାଶ କରି ବ୍ୟକ୍ତ କରିବାକୁ ଆମମାନେ ଆଦୌ ଇଚ୍ଛୁକ ନୁହୁଁ, ଏହାକୁ ପ୍ରଭୁ ସଦାପ୍ରଭୁ ଏପରି କହନ୍ତି ସେହି ପ୍ରେରଣାର ସହିତ ଆସିବାକୁ ଅଛି। ତେଣୁ ଏହାକୁ ବୁଝିବା ନିମନ୍ତେ ମୁଁ ଏହାକୁ ସେହି ସ୍ଥାନରେ ଛାଡି ଦେଉଛି। ସେହି ଘୃଣ୍ୟ ବସ୍ତୁର ସବୁକିଛି ବିଷୟକୁ ସେ ତାଙ୍କଠାରେ ପ୍ରଘଟ କରିଥିଲେ। ତତ୍ପରେ ଆମ୍ଭର ପୁତ୍ରକୁ ଆମ୍ଭେ ମିଶ୍ର ଦେଶରୁ ଆହ୍ୱାନ କଲୁ, ଏହି ବାକ୍ୟଟିର ପରି ସେ ବିଷୟଟି ସୁଦ୍ଧା ଦୁଇଟି ବିଭିନ୍ନ ଅର୍ଥକାରୀ ବିଷୟ ଅଟେ, ସେ କଥାକୁ ମନେ ରଖିଥାନ୍ତୁ। ପୁଣି ଇସ୍ରାଏଲ ଯେପରି ଆହୁତ ହୋଇ ବାହାରି ଆସିଥିଲେ, ଠିକ୍ ସେହିପରି ପରମେଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟ ମଧ୍ୟ ଆହୁତ ହୋଇ ବାହାରି ଆସିଥିଲେ, ମିଶ୍ରରୁ ବାହାରି ଆସିଥିଲେ। ପୁଣି ଯେତିକିଟା ନିଶ୍ଚିତ ରୂପେ ମୁଁ ଏହି ସ୍ଥାନରେ ଠିଆ ହୋଇଅଛି, ଠିକ୍ ସେତିକିଟା ନିଶ୍ଚିତ ରୂପେ ତାହା ପ୍ରକୃତରେ ଘଟିତ ହୋଇଥିଲା। ସେହିପରି ଏକ ପନ୍ଥାନୁସାରେ ସେ ଏହାକୁ ସମ୍ପନ୍ନ କରିଥିଲେ, ଆଉ ଏହାର ସବୁକିଛି ବିଷୟକୁ ସେ ଗୁପ୍ତ ଭାବେ ରଖିଥିଲେ, ସବୁକିଛି ବିଷୟକୁ ମଣ୍ଡଳୀ ଠାରୁ ଗୁପ୍ତ କରି ରଖିଥିଲେ। ଆରେ ବା ସେ ସେହି ବିଷୟ ଗୁଡାକ ମଧ୍ୟକୁ ଯେତେବେଳେ ପ୍ରବେଶ କରିଥିଲେ, ସେହି ଛଅ ମୁଖୀ ଉଦ୍ଦେଶ୍ୟ ଆଡ଼କୁ ଅଗ୍ରସର କରିଥିଲେ ଏବଂ ତାହାକୁ ବୁଝିବାକୁ ଚାହିଁଥିଲେ। ସେହି ସବୁ ବିଷୟକୁ ସେ କିପରି ଭାବରେ ମଣ୍ଡଳୀ ଠାରୁ ଗୁପ୍ତ କରି ରଖିଥିଲେ, ଯେପରିକି ମଣ୍ଡଳୀ ଏହାକୁ ପ୍ରତିଟି ମୁହୂର୍ତ୍ତରେ ଅପେକ୍ଷା କରି ରହୁ, ସେ ଯେ କେତେବେଳେ ଆସୁଥିଲେ ସେ ବିଷୟରେ କିଛି ହେଲେ ଜାଣିନଥିଲେ। ମାତ୍ର ମଣ୍ଡଳୀ ଯୁଗଟି ଏତେବେଳେ ପ୍ରାୟତଃ ଶେଷ ହେବା ଉପରେ, ତେଣୁକରି ଏହା ତାଙ୍କର ଆଗମନ ପାଇଁ ପ୍ରାୟତଃ ପ୍ରସ୍ତୁତ ହୋଇସାରିଛି, ବସ୍ତୁତଃ ପ୍ରସ୍ତୁତ ହେଉଛି। ଧର୍ମଶାସ୍ତ୍ର ମଧ୍ୟରେ ଏହା ସବୁଠାରୁ ଅତି ଶ୍ରେୟସ୍କର ଅଧ୍ୟାୟ ଅଟେ। ଏହା କଣ କହିଥାଏ? ଏହା ତ ଜିହୁଦୀ ଜାତିର ପୁଣି ଜିହୁଦୀ ରାଷ୍ଟ୍ରର ଶେଷ ହେଉଥିବା ବିଷୟଟିର ସମ୍ପର୍କରେ ପ୍ରକାଶ କରି କହିଥାଏ। ଧର୍ମଶାସ୍ତ୍ରର ଏହି ବିଷୟଟି 70 ସପ୍ତାହର ବିଷୟଟି ଯେଉଁ ସମୟରୁ ଆରମ୍ଭ କରି ଦାନିଏଲ ସେଠାରେ କାର୍ଯ୍ୟପାତ କରିବାକୁ ଲାଗିଥିଲେ, ସେହି ସମୟରୁ ନିରୂପିତ ବିନାଶର ସିଦ୍ଧି ପର୍ଯ୍ୟନ୍ତ ଏହା ସକଳ ବିଷୟକୁ ଉନ୍ମୋଚନ କରିଥାଏ, ପୁଣି ନିଶ୍ଚିତ ବିଷୟକୁ ନିର୍ଭୁଲ ରୂପେ ପ୍ରକାଶ କରିଥାଏ। ଏହା ତ ସବୁଠାରୁ ସୁପ୍ରସିଦ୍ଧ ଘଣ୍ଟା ଅଟେ। କେତେଜଣ ବ୍ୟକ୍ତି ମୋ ଠାରୁ ସେ କଥାକୁ ଶୁଣିଛନ୍ତି, ଅର୍ଥାତ୍ ଏହା ସପ୍ତାହର ଯେ କେଉଁ ଦିନ ଅଟେ ସେ କଥାକୁ ଆପଣମାନେ ଜାଣିବାକୁ ଯଦି ଇଚ୍ଛୁକ ଥାନ୍ତି, ତେବେ କ୍ୟାଲେଣ୍ଡରକୁ ଦେଖନ୍ତୁ। ପୁଣି କେଉଁ ସମୟର ଦିନମାନଙ୍କରେ ଆମମାନେ ଯେ ବାସ କରୁଅଛୁ ସେ କଥାକୁ ଜାଣିବା ନିମନ୍ତେ ଆପଣମାନେ ଯଦି ଆବଶ୍ୟକ ମଣନ୍ତି, ତେବେ ଜିହୁଦୀମାନଙ୍କୁ ଲକ୍ଷ୍ୟ କରନ୍ତୁ, ତାହା ହିଁ ନିରାଟ ସତ୍ୟ କଥା। ଠିକ୍ ଏହି ସମୟରୁ ପରମେଶ୍ୱରଙ୍କ କ୍ୟାଲେଣ୍ଡରଟି ପରିଚିତ ଥାଇ ରଖା ହୋଇଛି। କେହି ଜଣେ ଈଶ୍ୱର ତତ୍ତ୍ୱବିତ୍ ବାଇବଲର ବିଦ୍ୱାନ ବ୍ୟକ୍ତି ଯେ କେହି ବ୍ୟକ୍ତି କହିବେ ଯେ ଏହା ଅର୍ଥାତ୍ ଜିହୁଦୀଗଣ ଈଶ୍ୱରଙ୍କ ସମୟର ଘଡ଼ି ଅଟନ୍ତି, ତେଣୁ କେଉଁ ସମୟକୁ ଆମମାନେ ଲାଭ କରିଅଛୁ? ଆମମାନେ ତ ଅଟୁ କେବଳ ପ୍ରଜାଗଣ ଅଟୁ, ଅତି ଉତ୍ତପ୍ତ ବ୍ୟକ୍ତିଗଣ ଅଟୁ। ଆରେ ବା ମୁଁ ତ ତାହା ହିଁ ଚାହେଁ। ବିଜାତିମାନଙ୍କ ସହିତ ଏହାର କୌଣସି ସମ୍ପର୍କ ଆଦୌ ରହିନାହିଁ। ସେହି ସକଳ ସପ୍ତ ମୋହର, ସପ୍ତ ବିପତ୍ତି, ସପ୍ତ ସନ୍ତାପ, ସପ୍ତ ତୁରିଧ୍ୱନି ଆଦି କୌଣସି ଗୋଟିଏ ମାତ୍ର ବିଷୟ ସମ୍ପର୍କ ଏମାନଙ୍କ ସହିତ ଆଦୌ ରହିନାହିଁ। ସେହି ସମୟରେ ବିଜାତୀୟ ମଣ୍ଡଳୀଟି ମହିମାର ସ୍ଥାନକୁ ପହଞ୍ଚି ସାରିଥିବ। ତେଣୁ ଆମ୍ଭମାନଙ୍କ ସହିତ ଅର୍ଥାତ୍ ବିଜାତୀୟ ମଣ୍ଡଳୀ ସହିତ ଏହାର କୌଣସି ସମ୍ପର୍କ ଆଦୌ ରହିନାହିଁ, ଏହା କେବଳ ଜିହୁଦୀମାନଙ୍କ ସହିତ ସଫଳ ହୁଏ। ହେ ଦାନିଏଲ, ତୁମ୍ଭର ପ୍ରଜାଗଣଙ୍କ ପୁଣି ଜେରୁସାଲମ ସହିତ ସଫଳ ହେବ। ତତ୍ପରେ ଏହା ସେହି ସତ୍ୟତାକୁ ମଧ୍ୟ ଉନ୍ମୁକ୍ତ କରିଥାଏ ଯେ ପରମେଶ୍ୱର ଜିହୁଦୀମାନଙ୍କ ସହିତ କେବଳ ସେହି ସମୟରେ ସମ୍ପର୍କ ସ୍ଥାପନ କରି ରହନ୍ତି ଯେତେବେଳେ ସେମାନେ ନିଜର ସ୍ୱଦେଶ ଭୂମିରେ ରହନ୍ତି। ହାଲେଲୁୟା! ସେହି ସ୍ଥାନରେ ଯେଉଁଠାରେ ଏହା ଯେ ପ୍ରକୃତ ସ୍ଥିତିରେ ଆସି ଉପନୀତ ହୋଇଛି ସେ କଥାକୁ ମୁଁ ବିଚାର କରେ, ଠିକ୍ ସେହି ଯଥାର୍ଥ ସ୍ଥାନରେ ଆସି ପହଞ୍ଚି ସାରିଛି। ସେ ସ୍ୱୟଂରୁ ସଦାସର୍ବଦା ପ୍ରଦର୍ଶନ କରିବା ନିମନ୍ତେ ପ୍ରଚେଷ୍ଟା କରି ଆସୁଅଛନ୍ତି ଯେ ଦାନିଏଲଙ୍କ ସମୟଠାରୁ ଇସ୍ରାଏଲ ପ୍ରଜାଗଣ ସେଠାରେ ରହିଥିଲେ। ପୁଣି କେହି ଜଣେ ସୁବିଖ୍ୟାତ ଲେଖକ, ଯେହେତୁ ତାଙ୍କ କେତେକ ଅନୁଗାମୀ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି, ସେ କଥାକୁ ମୁଁ ଜାଣିଥିବାରୁ ମୁଁ ବିଷୟକୁ କହିବି ନାହିଁ। ସେହି ହେତୁ ସେମାନଙ୍କ ନିକଟରେ ମିଥ୍ୟା କଥା ପୁଣି ବ୍ୟର୍ଥତାରେ ଭରା ବିଷୟ ଗୁଡାକ କାହାଣୀ ଗୁଡାକ ରହିଅଛି। ସେମାନେ ମିଲର ରାଇଟ ବୋଲି ପରିଚିତ ହେବା ପୂର୍ବେ ସେଭେନ୍ଥ ଡେ ଆଡଭେଣ୍ଟିଷ୍ଟ କଣ ଯେ ସେଠାରେ କଣ କରିଥିଲେ ସେ କଥାକୁ ଆପଣମାନେ ଜାଣିଥିଲେ କି 1919 ମସିହାରେ ତାହା ଘଟିଥିଲା। ସେମାନେ ପକ୍ଷ ଗୁଡାକୁ ଧାରଣ କରି ନେଇଥିଲେ। କରିୟର ନାମକ ପତ୍ରିକାରେ ଆପଣମାନେ ସମସ୍ତେ ସେ ବିଷୟକୁ ପାଠ କରି ସାରିଛନ୍ତି। ସେଦିନ ପ୍ରାତଃ କାଳରେ ଉଡି ପଳାଇଯିବା ନିମନ୍ତେ ଏଠାରେ ପହଞ୍ଚିଥିଲେ। ତାହା ଦାନିଏଲଙ୍କ 70 ସପ୍ତାହକୁ ପରିଚିତ କରାଉଥିଲା। ଅଦ୍ଭୁତ ଧରଣର ମିଲରାଇଟ୍ ଅଟନ୍ତି। ତତ୍ପରେ କିଛି ଦିନ ଉତ୍ତରେ ଶ୍ରୀମତୀ ଆଲେନ୍ ହ୍ୱାଇଟ୍ଙ୍କ ଦ୍ୱାରା ଯିଏକି ସେମାନଙ୍କର ଭବିଷ୍ୟତ ବକ୍ତିନୀ ଥିଲେ ପଛକୁ ଫେରିଥିଲେ। ପୁଣି ସ୍ୱୟଂକୁ ସେଭେନ୍ଥ ଡେ ଆଡଭେଣ୍ଟିଷ୍ଟ କହି ପରିଚିତ କରାଇଥିଲେ। ତତ୍ପରେ ଆଜିକାଲିର ଦିନରେ ସେମାନେ ଆପଣା ନାମକୁ ଭଏସ୍ ଅଫ୍ ପ୍ରଫେସି ନାମରେ ପରିବର୍ତ୍ତନ କରି ସାରିଅଛନ୍ତି। ବୁଝନ୍ତି ତ ସେହି ସମାନ ଧରଣର ଧର୍ମ ପଦ୍ଧତିର 3ଟି ବିଭିନ୍ନ ଧରଣର ନାମ। ତଥାପି ସେମାନେ ସମସ୍ତେ ଭ୍ରାନ୍ତ ଥିଲେ। ଯଦି ସେମାନେ ଉଭୟ ଜିହୁଦୀ ପୁଣି ଅନ୍ୟ ଜାତିର ଲୋକମାନଙ୍କ ଉପରେ 70 ସପ୍ତାହ ବିଷୟକୁ ପରିଚିତ କରିବାକୁ ଯତ୍ନ କରୁଥିଲେ, ତଥାପି ଏହି ସ୍ଥାନରେ ସେପରି କହନ୍ତି ଯେ ଏହା ତୁମ୍ଭର ପ୍ରଜାମାନଙ୍କ ନିମନ୍ତେ ଅଟେ। ପାଲେଷ୍ଟାଇନ୍ରୁ ବାହାରେ ରହିଥିବା ସମୟ ପର୍ଯ୍ୟନ୍ତ ଈଶ୍ୱର ଜିହୁଦୀମାନଙ୍କ ସହିତ ଆଦୌ କିଛି ବ୍ୟବହାର କରିନଥିଲେ। ତତ୍ପରେ 62 ସପ୍ତାହ ଅତିବାହିତ ହେଲା ଉତ୍ତାରେ ମସିହ ସେହି ଅଭିଷିକ୍ତ ପୁରୁଷ ଉଚ୍ଛିନ୍ନ ହେଲା ଉତ୍ତାରେ ଆପଣ ନିମନ୍ତେ ସେପରି ନୁହେଁ, ମାତ୍ର ଆମ୍ଭମାନଙ୍କ ନିମନ୍ତେ ଉଚ୍ଛିନ୍ନ ହେଲେ। ଇସ୍ରାଏଲ ପ୍ରଜା ପୃଥିବୀର ସର୍ବତ୍ର ଛିନ୍ନ ଭିନ୍ନ ହେଲେ। ପୁଣି ଏଇ କେତେକ ବର୍ଷ ପୂର୍ବରୁ ସେମାନେ ନିଜର ପୈତୃକ ଭୂମିକୁ ପୂର୍ବ କଦାପି ଫେରିନଥିଲେ। ସୁତରାଂ ମଣ୍ଡଳୀ ଯୁଗ ନିମନ୍ତେ ସେଠାରେ ସମୟଟି ଏପରି ଭାବରେ ଆଦୌ ଗଣାଯାଇ ନଥିଲା। ଆପଣମାନେ ସେ କଥାକୁ ବୁଝିଲେ କି 1919 ମସିହାରେ ତାହା ଆଦୌ ହୋଇନଥିଲା। କିଛିଟା ବିଶେଷ ଧରଣ ଘଟଣା ଯେ 1919 ମସିହାରେ ଘଟିଥିଲା ସେ କଥାକୁ ମୁଁ ଦେଖାଇପାରେ, ତଥାପି ତାହା ହିଁ ଥିଲା। ଯେତେବେଳେ ସେହି ଦୂତ ଜଣକ ତୃତୀୟ ସ୍ୱର୍ଗଦୂତଙ୍କର ସମାଚାର ଯେତେବେଳେ ପ୍ରଚାରିତ ହୋଇଥିଲା, ପୁଣି ବିପତ୍ତି ଗୁଡାକ ସୂତ୍ରପାତ ହୋଇଥିଲା, ପ୍ରକୃତରେ ତାହା ହିଁ ସେହି ସମୟ ଥିଲା। କିନ୍ତୁ ସେତେବେଳେ ତାହା ସେହି ସମୟଟି ଆଦୌ ନଥିଲା। ତାହା ତ ସେହି ସମୟ ଥିଲା ଯେତେବେଳେ ଅତି ଆଶ୍ଚର୍ଯ୍ୟଜନକ ରୂପେ ଯୁଦ୍ଧ ଶେଷ ହୋଇଥିଲା। ସପ୍ତମ ଅଧ୍ୟାୟ ଉପରେ ଆମେ ବିଚାର କରିବା ଅବଧିରେ ସେହି କଥା ଉପରେ ବିଚାର କରିବୁ। ସପ୍ତମ ଅଧ୍ୟାୟ ଉପରେ ଆମେ ଉପସ୍ଥିତ ହେଲା ଉତ୍ତାରେ ସେପରି ଚିନ୍ତା କରିବୁ। ସେହି ପ୍ରସଙ୍ଗଟିକୁ ମୋତେ ଏକାଧିକ ବାର ପ୍ରଚାର କରିଥିବା ବିଷୟକୁ ଆପଣମାନେ ସମସ୍ତେ ଶୁଣିସାରିଛନ୍ତି। ବୁଝନ୍ତୁ, ସ୍ୱର୍ଗଦୂତଙ୍କର ସମାଚାରଟି ଘୋଷଣା କରି ଯେତେବେଳେ କହିଥିଲା ଆମମାନେ ଆପଣମାନଙ୍କ ଈଶ୍ୱରଙ୍କ ଦାସ ଇସ୍ରାଏଲ ମାନଙ୍କ କପାଳରେ ମୁଦ୍ରାଙ୍କନ ନକଲା ପର୍ଯ୍ୟନ୍ତ ପୃଥିବୀର ଚାରି କୋଣର କୌଣସି କ୍ଷତି ନକର, ପୁଣି ବିଜାତମାନଙ୍କ ଯୁଗଟି ପୁରାପୁରି ଭାବେ ଶେଷ ନ ହେବା ପର୍ଯ୍ୟନ୍ତ ସେମାନେ ଅପେକ୍ଷାରେ ରହିଛନ୍ତି। ପୁଣି ସେ ଯେତେବେଳେ ଆସି ଉପସ୍ଥିତ ହୁଅନ୍ତି, ତତ୍ପରେ ସେ ଜିହୁଦୀମାନଙ୍କୁ ମୁଦ୍ରାଙ୍କିତ କରନ୍ତି। 1,84,000 ପ୍ରଜା ପବିତ୍ର ଆତ୍ମାଙ୍କୁ ଲାଭ କରନ୍ତି। ସେହି ସମୟରେ 1,84,000 ଜିହୁଦୀଗଣ ମୁଦ୍ରାଙ୍କିତ ହେଲେ। ପ୍ରକାଶିତ ବାକ୍ୟର ସପ୍ତମ ଅଧ୍ୟାୟରେ ଆପଣମାନେ ଏହି ବିଷୟଟିକୁ ପାଠ କରି ସାରିଛନ୍ତି। ତତ୍ପରେ ମୁଁ ଦୃଷ୍ଟିପାତ କଲି, ପୁଣି ମୁଁ ସ୍ୱର୍ଗରେ ଅଗଣ୍ୟ ଏକ ମହାଜନତାକୁ ଦେଖିଲି, ଯେଉଁ ତାହାକୁ ଲେଖିଲେ ସର୍ବଜାତୀୟ ସର୍ବଗୋଷ୍ଠୀୟ ସର୍ବଦେଶୀୟ ସର୍ବଭାଷାବାଦୀ ଅଗଣ୍ୟ ଏକ ମହାଜନତାକୁ ଦେଖିଲି, ଆଉ ସେମାନେ ଈଶ୍ୱରଙ୍କ ସମ୍ମୁଖରେ ଠିଆ ହେଲେ। ସେମାନେ ଶୁକ୍ଳ ବସ୍ତ୍ର ପରିଧାନ କରି ଆପଣା ହସ୍ତରେ ଖଜୁରୀ ବାହୁଙ୍ଗ ଧରି ହାଲେଲୁୟା ଆମେନ୍ କହି ଗୀତ ଗାନ କରୁଥିଲେ। ଆମେନ୍ ପ୍ରଶଂସା ଗୌରବ ଜ୍ଞାନ ଧନ୍ୟବାଦ ସମ୍ଭ୍ରମ ପରାକ୍ରମ ଓ ଶକ୍ତି ଯୁଗେ ଯୁଗେ ଆମମାନଙ୍କ ଈଶ୍ୱରଙ୍କର ଆମେନ୍, ଏପରି କହି ସେମାନେ ଉଚ୍ଚସ୍ୱର କଲେ। ଯୋହନ ସେତେବେଳେ କିଛି ବୁଝିପାରିଲେ ନାହିଁ, ତଥାପି ସେ ପଛକୁ ବୁଲି ଚାହିଁଥିଲେ ଆଉ ସେ ସିନୟ ପର୍ବତ ଦେଖିଥିଲେ। ଗୌରବଜନକ ବିଷୟ, ସେମାନେ ତ ସେହି 1,84,000 ଜନତା ଥିଲେ ଯେଉଁମାନେ ସ୍ତ୍ରୀମାନଙ୍କ ସଂସ୍ପର୍ଶ ଦ୍ୱାରା ଆପଣମାନଙ୍କୁ ଅଶୁଚି କରିନାହାନ୍ତି। ଜିହୁଦୀଗଣ ଅଟନ୍ତି, ନାରୀଗଣ ଏମାନେ ମଣ୍ଡଳୀ ଗୁଡାକ ଅଟନ୍ତି। ସେମାନେ କୌଣସି ପ୍ରକାରର ସଂସ୍ଥା ଗୁଡାକ ସହିତ ଜଡିତ ନଥିଲେ। ଲ୍ୟୁଥରାନ ମେଥଡିଷ୍ଟ ବ୍ୟାପ୍ଟିଷ୍ଟ ପୁଣି ପ୍ରେସବିଟେରିଆନ ମାନଙ୍କ ସହିତ ଜଡିତ ନଥିଲେ, ତଥାପି ଆରମ୍ଭରୁ ସେମାନେ ସମସ୍ତେ ଜିହୁଦୀ ଥିଲେ। ଅତି ନିଷ୍ଠାପର ପ୍ରଜାଗଣ ଥିଲେ, ପୁଣି ଆପଣମାନଙ୍କର ମନ୍ଦିର ସେଠାରେ ଲାଭ କରିଥିଲେ, ସିନୟ ପର୍ବତରେ ଉପାସନା କରୁଥିଲେ। ସେହିମାନେ 1,84,000 ପ୍ରଜାଗଣ ଅଟନ୍ତି। ତାହା ଏହାର ଉତ୍ତାରେ ରହିଛି। ମଣ୍ଡଳୀଟି ମହିମାରେ ନୀତ ହୋଇସାରିଛି, ବୁଝନ୍ତି ତ। ସେହି ହେତୁରୁ ସ୍ମିଥ ମହାଶୟ ଭ୍ରାନ୍ତ ଥିଲେ, ଅବଶ୍ୟ ସେପରି ହିଁ ଥିଲେ, କାରଣ ଆପଣମାନେ କିପରି ଭାବରେ ତାହାକୁ ସେଠାରେ 1919 ମସିହା ସହିତ ସମ୍ପର୍କ ସ୍ଥାପନ କରିପାରନ୍ତି, ସେହି 1,44,000 ଲୋକଙ୍କୁ କାଢି ଆଣିପାରନ୍ତି। ତେବେ ତ ଆପଣମାନେ ପୁନଃ ରୋଜ୍ ଲାଇଟ୍ ରୂପେ ପରିଚିତ ହେବାକୁ ଯାଉଛନ୍ତି, ବୁଝନ୍ତି ତ। ତେବେ ତ ଆପଣମାନେ ଫେରିଯାଇ ରୋଜ୍ ଲାଇଟ୍ ମାନଙ୍କ ଧର୍ମତ ବିଶ୍ୱାସ କରି ହେଉଛନ୍ତି, ଯେଉଁମାନେ କହନ୍ତି ଯୀଶୁଖ୍ରୀଷ୍ଟ 1914 ମସିହାରେ ପୁନରାଗମନ କରିଥିଲେ। 1919 ମସିହାରେ ସେ ଆପଣଙ୍କ ମଣ୍ଡଳୀକୁ ଉଠାଇ ନେଇଥିଲେ, ଏତେବେଳେ ସେ ଏକ ଗୌରବାନ୍ୱିତ ଶରୀରର ଅଧିକାରୀ ଅଟନ୍ତି, ସମସ୍ତ ପୃଥିବୀକୁ ପ୍ରଦକ୍ଷିଣ କରି ବୁଲୁଛନ୍ତି ଆଉ ଉଠାନ୍ତି ଆଈଙ୍କ କବରସ୍ଥାନକୁ, ପୁଣି ଅଜାଙ୍କ କବରସ୍ଥାନକୁ ଯାଇ ସେ ସମସ୍ତଙ୍କୁ ଯେଉଁମାନେ ରୋଜ୍ ଲାଇଟ୍ ଧର୍ମତର ବିଶ୍ୱାସୀ ଅଟନ୍ତି ସେମାନଙ୍କୁ ଉତ୍ଥାପିତ କରୁଛନ୍ତି। ଏହା ତ ଅତି ମୂର୍ଖତାର ବିଷୟ, ବାକ୍ୟ ମଧ୍ୟରେ ଏହି କଥା କୌଣସି ବୁଦ୍ଧିମତାର ପରିଚୟକୁ ଆଦୌ ଦିଏ ନାହିଁ, ଏହା ସୁଚାରୁ ରୂପେ ଆଦୌ ପ୍ରକାଶିତ ହୋଇ ପରିଚୟକୁ ଆସିବ ନାହିଁ, ଆଜ୍ଞା ନୁହେଁ, ଏହା ସେପରି କରିନଥାଏ। ଏହା ସତ୍ତ୍ୱେ ପରମେଶ୍ୱରଙ୍କଠାରେ ସତ୍ୟତା ନିହିତ ହୋଇ ରହିଛି। ପୁଣି ପରମେଶ୍ୱର କେବଳ ଏପରି ଏକ ସତ୍ତା ଅଟନ୍ତି ଯିଏକି ଏହାକୁ ପ୍ରଘଟ କରିଦେଇପାରନ୍ତି, ପୁଣି ଏହାକୁ ସେଠାରେ ପରିଚିତ କରାଇପାରନ୍ତି, ପୁଣି ତାହାକୁ ବାସ୍ତବ ରୂପେ ଆମମାନଙ୍କୁ ଦେଖାଇ ଦେଇପାରନ୍ତି, ବୁଝନ୍ତି ତ। ସେ ଯେ ଏହାକୁ କରିବେ ସେପରି ବିଷୟକୁ ମୁଁ ବିଶ୍ୱାସ କରେ, ମୁଁ ଏହାକୁ ଆଦୌ ଜାଣେ ନାହିଁ। ମୁଁ ଆପଣମାନଙ୍କୁ ସତ୍ୟ କଥା କହୁଅଛି, ମୁଁ ଆଦୌ କିଛି ହେଲେ ଜାଣେ ନାହିଁ, ତଥାପି ମୁଁ ବିଶ୍ୱାସ କରୁଅଛି ସେ ଯେ କରିବେ ତାହା ମୁଁ ବିଶ୍ୱାସ କରୁଅଛି। ଯଦ୍ୟପି ସେ ବିଷୟ ସମ୍ବନ୍ଧରେ ମୁଁ କିଛି ଜାଣେ ନାହିଁ, ତଥାପି ମୁଁ ବିଶ୍ୱାସ କରୁଅଛି ଯେ ସେ ସେପରି କରିବେ ତାହା ମୁଁ ନିଶ୍ଚିତ ରୂପେ ବିଶ୍ୱାସ କରେ। ତେଣୁ ଆପଣମାନେ ଧ୍ୟାନ ଦିଅନ୍ତୁ, ପରମେଶ୍ୱର ଯିହୁଦୀମାନଙ୍କ ସହିତ ଆଦୌ ସମ୍ପର୍କ ରଖିନଥିଲେ। ଆପଣମାନେ ସେ କଥାକୁ ନିଜ ବିଚାର ବୁଦ୍ଧି ମଧ୍ୟରେ ରଖନ୍ତୁ ବୋଲି ମୁଁ ଚାହେଁ। ଯେତେ ଦିନ ପର୍ଯ୍ୟନ୍ତ ଇସ୍ରାଏଲ ଫେରି ଆସିନଥିଲା ସେତେ ଦିନ ପର୍ଯ୍ୟନ୍ତ ସେ ସେମାନଙ୍କ ସହିତ କୌଣସି ସମ୍ପର୍କ ରଖିନଥିଲେ। ତାହା ସେହି ସମୟର ଘଟଣା ଅଟେ ଯେତେବେଳେ ମୁଁ ଏହି ସ୍ଥାନରେ ବସିଥିବା ସେହି ଭାଇ ଜଣଙ୍କୁ କହୁଥିଲି, ଅର୍ଥାତ୍ ଇସ୍ରାଏଲ ଦେଶକୁ ଯିବା ସମ୍ବନ୍ଧରେ କହୁଥିଲି, ମୋତେ ସେଠାରୁ ଦୂରେଇ ରହିବାକୁ ସେଠାକୁ ନ ଯିବାକୁ କୁହାଯାଇଥିଲା। ହେ ଭାତୃଗଣ, ଯିହୁଦୀମାନଙ୍କୁ ପରିବର୍ତ୍ତିତ କରିବାକୁ ଆପଣମାନେ ଯେତେ ଜଣ ବ୍ୟକ୍ତି ଆଲୋଚନାରତ ଅଟନ୍ତି ସେପରି ଧରଣର କାର୍ଯ୍ୟରୁ ଆପଣମାନେ ଦୂରେଇ ରହନ୍ତୁ, ଆପଣମାନେ ସମ୍ପୂର୍ଣ୍ଣ ରୂପେ ନିବୃତ ରହିଥାନ୍ତୁ। ଏହି ସମାଚାରଟି ଶେଷ ହେବା ପୂର୍ବେ ଆପଣମାନେ ବାକ୍ୟ ଦ୍ୱାରା ପୁଣି ଆତ୍ମାଙ୍କ ଦ୍ୱାରା ଏହାକୁ ବୁଝିଯିବେ ଯେ ଏହା ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି ସେପରି ଏକ ନିର୍ଦ୍ଦେଶ ସୂଚକ ବାକ୍ୟ ଅଟେ। ସମସ୍ତ ଇସ୍ରାଏଲ ପ୍ରଜା ସମ୍ପୂର୍ଣ୍ଣ ରାଷ୍ଟ୍ରଟି ଗୋଟିଏ ରାତ୍ରିର ସମୟରେ ପରିବର୍ତ୍ତିତ ହେବ, ବାଇବଲ ଏହିପରି କହିଅଛି, ଏପରିକି ସେମାନଙ୍କ ନିମନ୍ତେ ସୁଦ୍ଧା ସୁସମାଚାରଟି ଆଦୌ ନୁହେଁ। ତଥାପି ଏପରି କିଛି ସ୍ୱଧର୍ମ ତ୍ୟାଗୀ ବ୍ୟକ୍ତି ଅଦ୍ୟାବଧି ବାହାରେ ରହିଯାଇଛନ୍ତି, ପୁଣି ସେପରି ଧରଣର ଅନ୍ୟମାନେ ସୁଦ୍ଧା ରହିଛନ୍ତି ଯେଉଁମାନେ କି ଭିତରକୁ ଆସିବେ। ଇସ୍ରାଏଲର ମୂଳ ସ୍ରୋତରୁ ବାହାରେ ରହିଯାଇଥିବା ଲୋକେ ମୂଳ ଶରୀର ମଧ୍ୟକୁ ଫେରିବେ, ପୁଣି ଉଦ୍ଧାର ପାଇବେ, ତାହା ହିଁ ସତ୍ୟ କଥା ଅଟେ। ଏହିପରି ଧରଣର ଏକ ବିଷୟକୁ ମୁଁ ନିଜର ସର୍ବାନ୍ତକର ସହିତ ବିଶ୍ୱାସ କରେ। ତଥାପି ମନେ ରଖନ୍ତୁ, ଯେତେ ଦିନ ଧରି ଇସ୍ରାଏଲ ନିଜର ସ୍ୱଦେଶରୁ ବାହାରେ ରହିଛି ସେମାନେ କଦାପି ଉଦ୍ଧାର ପାଇପାରିବେ ନାହିଁ। ବର୍ତ୍ତମାନ ସେମାନେ ଫେରୁଅଛନ୍ତି, ପୁଣି ସେମାନେ ଉଦ୍ଧାର ପାଇଯିବେ, ଗୋଟିଏ ଦିନ ମଧ୍ୟରେ ସମଗ୍ର ରାଷ୍ଟ୍ର ଉଦ୍ଧାର ପାଇଯିବ। ବାଇବଲ ଏପରି କହିଥିଲା, କେବଳ ଦିନକର ମଧ୍ୟରେ ସମ୍ପୂର୍ଣ୍ଣ ପ୍ରଜାଙ୍କୁ ଏହା ଫେରାଇ ଆଣିବ, ସମସ୍ତ ଇସ୍ରାଏଲ ଯଥାଯଥ ଭାବେ ଈଶ୍ୱରଙ୍କ ନିକଟକୁ ଫେରି ଆସିବେ। ଏହି ଦିନମାନଙ୍କ ମଧ୍ୟରୁ କୌଣସି ଏକ ଦିନ ଇସ୍ରାଏଲ ମଧ୍ୟରେ ଏପରି ଏକ ଶକ୍ତିଶାଳୀ ଘଟଣା ପ୍ରବଳ ହେବ ଯେତେବେଳେ ପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ରାଷ୍ଟ୍ରକୁ ଥରହର କରି ନ ପକାଏ। ଆଉ ଭାବରେ ଚିତ୍କାର କରି କହିଥିଲେ, ଗୋଟିଏ ଦିନ ମଧ୍ୟରେ ଆପଣ ଏହି କାର୍ଯ୍ୟଟିକୁ ସମ୍ପୂର୍ଣ୍ଣ କରିଥିଲେ, ଦିନକର ମଧ୍ୟରେ ସେମାନେ ଏହାକୁ ଦେଖିବେ, ସେଠାରେ ଏକ ଶକ୍ତିଶାଳୀ ଘଟଣା କାର୍ଯ୍ୟକାରୀ ହେବ। ମୋହର ମତାମତ ଏହି ଯେ ସେହି ଜଣଙ୍କ ଏକ ପ୍ରଭାବଶାଳୀ ଭାବବାଦୀ ହେବେ ଯିଏକି ଉଦିତ ହେବେ, ପୁଣି ଇସ୍ରାଏଲ ପ୍ରଜାର ସମ୍ମୁଖରେ ଉପସ୍ଥିତ ହେବେ ଆଉ ଆଉ ପ୍ରମାଣ କରି ଦେବେ ଯେ ସେହି ମସିହ ଅଦ୍ୟାବଧି ଜୀବିତ ଅଟନ୍ତି। ସେହି ମସିହ ଯାହାଙ୍କୁ ସେମାନେ ଅସ୍ୱୀକାର କରିଥିଲେ ସେହି ଜଣଙ୍କ ଜୀବିତ ଅଟନ୍ତି। ସେମାନେ ସେହି କ୍ଷୁଦ୍ର ଇସ୍ରାଏଲି ବାଇବଲକୁ ଏତେବେଳେ ପାଠ କରୁଅଛନ୍ତି, ସେମାନେ ପଛ ପାଖରୁ ଆରମ୍ଭ କରି ସାମ୍ନା ଆଡ଼କୁ ପାଠ କରୁଅଛନ୍ତି, ଯେପରି ଧାରାରେ ସେମାନେ ଏହାକୁ ପାଠ କରନ୍ତି। ପୁଣି ଯିହୁଦୀ ଭାଷାର ଅକ୍ଷର ଗୁଡାକରେ କିପରି ଭାବରେ ଲେଖାଯାଇଛି ସେ କଥାକୁ ଆପଣମାନେ ସମସ୍ତେ ଜାଣନ୍ତି। ତେଣୁ ସେମାନେ ଏହାକୁ ଯେତେବେଳେ ପାଠ କରନ୍ତି, ଯେଉଁ ବାଇବଲ ଗୁଡାକୁ ଲିଉଇ ପେଥରସ୍ ନାମକ ବ୍ୟକ୍ତି ଲକ୍ଷାଧିକ ସଂଖ୍ୟାରେ ସେମାନଙ୍କ ପାଖକୁ ପ୍ରେରଣ କରିଥିଲେ, ତାହାକୁ ସେମାନେ ପାଠ କରନ୍ତି। ସେମାନେ ଏପରି କହିଥିଲେ, ଏହି ଯୀଶୁ ଯଦି ସେହି ଅଟନ୍ତି, ସେମାନେ ତ ସେହି ଜିହୁଦୀଗଣ ଅଟନ୍ତି ଯେଉଁମାନେ କି ଇରାନରୁ ଅଣାଯାଇଥିଲେ, ପୁଣି ସେହି ସ୍ଥାନରେ ପୂର୍ବେ ଥିଲେ। ମସିହ ବୋଲି ଶବ୍ଦକୁ ସେମାନେ ଆଦୌ ଶୁଣିନଥିଲେ। ଆପଣଙ୍କ ଜନ୍ମଭୂମିକୁ ଫେରି ଆସିବା ନିମନ୍ତେ ସେମାନେ ଯେତେବେଳେ ପ୍ରସ୍ତୁତ ହୋଇଥିଲେ, ସେତେବେଳେ ସେମାନେ ସେହି ଉଡ଼ାଜାହାଜ ଗୁଡାକ ସୁଦ୍ଧା ଅଣ୍ଟି ନଥିଲେ। ସେମାନେ ସେହି ପୁରୁଣା କାଳିଆ ଲଙ୍ଗଳରେ ଏତେବେଳେ ମଧ୍ୟ ହଳ କରୁଅଛନ୍ତି। ଆପଣମାନେ ଏହାକୁ ଲୁକ୍ ପତ୍ରିକାରେ ପାଠ କରି ସାରିଛନ୍ତି। ଲୁକ୍ ଆଉ ଟାଇମ୍ ନାମକ ପତ୍ରିକା ଗୁଡାକରେ ଆପଣମାନେ ମଧ୍ୟରୁ କେତେଜଣ ବ୍ୟକ୍ତି ସେଗୁଡାକୁ ପାଠ କରିଛନ୍ତି? କିପରି ନିଶ୍ଚିତ ରୂପେ ଆପଣମାନେ ପାଠ କରିଥିଲେ, ବୁଝନ୍ତି ତ? ସେମାନେ ସେହି ଉଡ଼ାଜାହାଜ ଗୁଡାକରେ ଆଦୌ ଅଣ୍ଟି ନଥିଲେ। ସେହି ପୁରାତନ ରାବି ଜଣଙ୍କ ସେଠାରେ ଠିଆ ହୋଇପଡିଥିଲେ, ପୁଣି କହିଥିଲେ, ତୁମମାନେ ସ୍ମରଣ କର, ଆମମାନଙ୍କର ଭାବାଦି ଏପରି କହିଥିଲେ ଯେ ଆମେମାନେ ଇଗଲର ପକ୍ଷରେ ବୁହା ହୋଇ ଜନ୍ମଭୂମିକୁ ଫେରି ଆସିବୁ। ହାଲେଲୁୟା। ରାଷ୍ଟ୍ରଗୁଡିକ ବିଭାଜିତ ହେଉଅଛନ୍ତି, ଇସ୍ରାଏଲ ଜାଗ୍ରତ ହେଉଅଛି, ଭାବବାଣୀ କରି ବାଇବଲରେ କଥିତ ହୋଇଥିବା ଚିହ୍ନ ଗୁଡାକ ସଫଳ ହେଉଅଛି, ବିଜାତିମାନଙ୍କ ଦିନ ଗୁଡାକ ଗଣନା କରାଯାଇ ସାରିଅଛି, ସେମାନଙ୍କ ଦୁଃଖର ଦିନ ଗୁଡାକ ସୁଦ୍ଧା ଗଣନା କରାଯାଇ ସାରିଅଛି। ଆହେ ଛିନ୍ନ ଭିନ୍ନ ହୋଇପଡିଥିବା ପ୍ରଜାଗଣ, ଫେରିଆସ, ଆପଣମାନଙ୍କୁ ଜାଗି ଉଠିବାଟା ହିଁ ଶ୍ରେୟସ୍କର ହେବ। ଆପଣମାନେ ଏ କଥାକୁ ଥରକୁ ଥର କରି ବହୁବାର ଶୁଣି ସାରିଛନ୍ତି, ତଥାପି ଏହା ଶେଷ ଥର ପାଇଁ ଏହି ଦିନମାନଙ୍କ ମଧ୍ୟରୁ କୌଣସି ଏକ ଦିନରେ ସର୍ବଶେଷ ଆହ୍ୱାନର ବିଷୟ ହୋଇ ପରିଚିତ ହେବାକୁ ଯାଉଅଛି। ଆପଣଙ୍କର ସ୍ୱଦେଶ ମାଟିକୁ ଇସ୍ରାଏଲ ଫେରିଆସୁଅଛି। ଏକ ରାଷ୍ଟ୍ର ରୂପେ ପରମେଶ୍ୱର ଯେଉଁଦିନ ଇସ୍ରାଏଲକୁ ମାନ୍ୟତା ପ୍ରଦାନ କରିସାରିବେ, ତାପର ଠାରୁ କେହି ଜଣେ ହେଲେ ଅନ୍ୟ ଜାତି ଆଦୌ ଉଦ୍ଧାର ପାଇପାରିବେ ନାହିଁ। ସେହି ଦିନଗୁଡାକର ବାସ୍ତବତାକୁ ମୁଁ ଯଦି ହାସଲ କରିପାରେ, ତେବେ ସେ କଥାକୁ ଏହି 70 ସପ୍ତାହ ଦ୍ୱାରା ମୁଁ ପ୍ରମାଣିତ କରିଦେବି। ମୁଁ ସେ ବିଷୟଟି ଉପରେ ଚିନ୍ତାମଗ୍ନ ହେବାକୁ ଯାଉଅଛି। ଜ୍ୟୋତିଷଶାସ୍ତ୍ର କ୍ୟାଲେଣ୍ଡରରୁ, ପୁଣି ଜୁଲିଅନ୍ କ୍ୟାଲେଣ୍ଡର ଗୁଡାକରୁ, ପୁଣି ଜ୍ୟୋତିଷଶାସ୍ତ୍ର ଗୁଡାକରୁ, ପୁଣି ରୋମିଓ ଗ୍ରନ୍ଥାବଳୀରୁ, ତଥା ସେପରି ଧରଣର ବିଭିନ୍ନ ଶାସ୍ତ୍ର ଆଉ କ୍ୟାଲେଣ୍ଡର ଗୁଡାକରୁ ମୁଁ ସେହି ସପ୍ତାହ ଗୁଡାକୁ ଲାଭ କରିବାକୁ ଚେଷ୍ଟା କରୁଅଛି। ଯେକୌଣସି ସ୍ଥାନରେ କିଛି ନା କିଛି ଅଧିକା ବିଷୟର ଆଭାସ ଅବଶ୍ୟ ରହିଛି, କିଛିଟା ଅଧିକା ବିଷୟ ଅବଶ୍ୟ ରହିଛି। ପରମେଶ୍ୱର ସେ କଥାକୁ ଜାଣନ୍ତି, ଆଉ ସେ ତ ଏହାକୁ ପ୍ରଘଟ କରିଦେବାକୁ ସକ୍ଷମ ଅଟନ୍ତି, ବୁଝନ୍ତି ତ? ମୋତେ ଜଣା ଯେ ଜୁଲିଅନ୍ କ୍ୟାଲେଣ୍ଡରରେ ବର୍ଷଟା 365 ଦିନ 6 ଘଣ୍ଟାର ଅବଧି ଅଟେ। ତେଣୁ ଆହେ ସେମାନେ ପରସ୍ପର ସହିତ ମିଳିମିଶି ଯାଇଛନ୍ତି। ଏହା ସତ୍ତ୍ୱେ ଯେକୌଣସି ସ୍ଥାନରେ ସତ୍ୟତା ଅବଶ୍ୟ ରହିଛି। ମୁଁ ତ ଏକାଧିକ ମଣ୍ଡଳୀକୁ, ବହୁ ସଂଖ୍ୟକ ସଂସ୍ଥାକୁ, ଅଧିକାଂଶ ବ୍ୟକ୍ତି ସେଆଡ଼କୁ ଅଗ୍ରସର ହେଉଛନ୍ତି, ପୁଣି କେତେକ ମେରିଙ୍କର ଜୟ ଜୟକାର ମଧ୍ୟ କରୁଅଛନ୍ତି, ପୁଣି ଅନ୍ୟ କେତେକ ବ୍ୟକ୍ତି ଏହାକୁ ତାହାକୁ ଅନ୍ୟଟାକୁ ଏପରି ଅନେକ ଅନେକ ପିତୃଳା ଗୁଡାକୁ ପୂଜା କରୁଛନ୍ତି। ତଥାପି କୌଣସି ନା କୌଣସି ସ୍ଥାନରେ ସତ୍ୟତା ନିହାତି ପକ୍ଷେ ରହିବାଟା ସୁନିଶ୍ଚିତ। କୌଣସି ନା କୌଣସି ସ୍ଥାନରେ ପରମେଶ୍ୱର କହି ଏକ ସତ୍ତାଙ୍କର ଅବସ୍ଥିତି ଥିବାଟା ନିଶ୍ଚିତ। ଯେକୌଣସି ସ୍ଥାନରେ ଏକ ସମାଚାରର ଅବସ୍ଥିତି ଥିବା ନିଶ୍ଚିତ। ଭଣ୍ଡ ଭାବବାଦୀ ଗୁଡାକୁ ଉତ୍ଥିତ ହେଉଥିବା ବିଷୟକୁ, ଗୁପ୍ତ ଭାବନା ଗୁଡିକୁ ପ୍ରକଟ କରୁଥିବା ବ୍ୟବହାରଟିକୁ, ପ୍ରକାଶ କରୁଥିବା କାର୍ଯ୍ୟକୁ, ପୁଣି ଅନ୍ୟାନ୍ୟ ଅନେକ ଗୁଡ଼ିଏ ଘଟଣାକୁ ଘଟୁଥିବାର ବିଷୟକୁ ମୁଁ ଲକ୍ଷ୍ୟ କରୁଅଛି। ତେବେ ତ ଏହିପରି ସ୍ଥଳେ ଏକ ବାସ୍ତବ ବିଷୟର ଅବସ୍ଥିତି ଥିବାଟା ନିଶ୍ଚିତ। ସେହି ପ୍ରତିରୋଧକାରୀ ବିଷୟଟିକୁ, ଏହି ସବୁ ବିରୋଧାଭାବକୁ ମୂଳପୋଷ କରିଦେବାକୁ କରାଯାଇଥିବା ସେହି ପ୍ରସ୍ତୁତିକରଣଟା ହିଁ ନିଶ୍ଚିତ ରହିଛି। ଲୋକମାନଙ୍କୁ ଶରୀର ଭାବରେ ପ୍ରସ୍ତୁତ ହେବା ବିଷୟଟିକୁ ମୁଁ ଲକ୍ଷ୍ୟ କରିଥାଏ। ଚିତ୍କାର କରୁଥିବା ବିଷୟକୁ, ପୁଣି ବିଭିନ୍ନ ଶୈଳୀକୁ କାର୍ଯ୍ୟକାରୀ କରୁଥିବା ବିଷୟକୁ, ତତ୍ପରେ ଫେରିଯାଇ ବିଭିନ୍ନ ଧରଣର ଜାଗତିକ କାର୍ଯ୍ୟକଳାପରେ ଲିପ୍ତ ହେଉଥିବା ବିଷୟକୁ ମୁଁ ଦେଖିଥାଏ। ଏହିପରି ସ୍ଥଳେ ଯେକୌଣସି ସ୍ଥାନରେ ଏକ ଅସଲି ଧର୍ମାତ୍ମାଙ୍କ ଅବସ୍ଥିତିକୁ ରହିବାଟା ନିଶ୍ଚିତ ବିଷୟ। ଲୋକମାନଙ୍କୁ ଅଧିକ ଧର୍ମପ୍ରାଣ ରୂପେ ଆଚରଣ କରୁଥିବା ବିଷୟକୁ ମୁଁ ଦେଖିଅଛି। ଅଧିକ ଧାର୍ମିକ ହେବାର ମନୋଭାବକୁ ପୋଷଣ କରୁଥିବାର, ପୁଣି ସେପରି ଆଚରଣ ବିଶିଷ୍ଟ ହୋଇଥିବା ବିଷୟକୁ, ପ୍ରଚେଷ୍ଟା କରୁଥିବା ବିଷୟକୁ ମୁଁ ଦେଖିଅଛି। ତଥାପି ଯେକୌଣସି ସ୍ଥାନରେ ହେଉ ପଛେ ଈଶ୍ୱରଙ୍କ ଅସଲି ଅବସ୍ଥିତି ଯେ ବାସ୍ତବକାରରେ ରହିଛି, ସେ କଥା ମୋତେ ଜଣା। କୌଣସି ନା କୌଣସି ସ୍ଥାନରେ ଏକ ଅସଲି ଆତ୍ମାଙ୍କ ଅବସ୍ଥିତି ରହିଛି, ଯେହେତୁ ସେହି ଜଣଙ୍କ ଏକ ଭଣ୍ଡ ବ୍ୟକ୍ତି ଅଟେ, ଯେ କି ଏଥିରୁ ଦୂରେ ରହିବାକୁ ମନସ୍ଥ କରିଅଛି। ଜଣେ ପୁରାତମ ଅଧମ ବ୍ୟକ୍ତି ସେପରି କରିଅଛି, ଯାହା ପ୍ରକୃତରେ ବାସ୍ତବ କଥା। ତାହାର ଅବସ୍ଥିତି ଯେକୌଣସି ସ୍ଥାନରେ ଅବଶ୍ୟ ରହିଛି। ଜଣେ ପ୍ରକୃତ ମନୁଷ୍ୟର, ଏକ ଅସଲି ପ୍ରଜାର, ଏକ ସତ୍ୟନିଷ୍ଠ ମଣ୍ଡଳୀର, ଏକ ସତ୍ୟ ପରମେଶ୍ୱର ଅବସ୍ଥିତି ଅବଶ୍ୟ ରହିଛି। କୌଣସି ନା କୌଣସି ସ୍ଥାନରେ ସତ୍ୟ କଥା ବୋଲି ଏକ ବିଷୟର ବାସ୍ତବତାକୁ ନିହାତି ପକ୍ଷେ ରହିବାର ଅଛି। ଯେହେତୁ ଏହି ସବୁ ଭଣ୍ଡାମିର ବିଷୟ ସେହି ସତ୍ୟରୁ ନକଲ କରାଯାଇ ପ୍ରସ୍ତୁତ ହୋଇଛି, ଯେକୌଣସି ସ୍ଥାନରେ କିଛିଟା ବାସ୍ତବ ଧର୍ମ ବିଷୟ ଅବଶ୍ୟ ରହିଛି। ଏହି ଆରାଧନାଳୟକୁ ଆପଣମାନଙ୍କ ଦାନ ଗୁଡାକ ବିଷୟରେ ମୁଁ କହିଥିଲି, ଆପଣମାନଙ୍କ ଦାନ ଗୁଡାକ ବିଷୟରେ ଟିକେ ଶୁଣନ୍ତୁ, ସେଗୁଡାକୁ ବାଇବଲ ମଧ୍ୟରେ ସାହିତ୍ୟ କରି ରଖନ୍ତୁ। ସମ୍ପୂର୍ଣ୍ଣ ଆକାଶମଣ୍ଡଳ ଯେତେବେଳେ ବାସ୍ତବ ବିଷୟ ଗୁଡାକରେ ଭରପୁର ଅଟେ, ସେତେବେଳେ ନକଲି ବିଷୟ ଗୁଡାକୁ ଆଦୌ ସ୍ୱୀକାର କରନ୍ତୁ ନାହିଁ। ଆସନ୍ତୁ ଅସଲି ବିଷୟ ଗୁଡାକୁ ଗ୍ରହଣ କରିନେବା, ଆସନ୍ତୁ ବାସ୍ତବ ବିଷୟଟିକୁ ଆଦରି ନେବା, ନହେଲେ କୌଣସି ବିଷୟକୁ ମୋତେ ସ୍ୱୀକାର କରିବା ନାହିଁ। ଆମେନ୍। ପୁଣି ଶେଷରେ ଏହା ନିରାଟ ସତ୍ୟ କଥା ଯେ ଆପଣଙ୍କ ଜନ୍ମଭୂମିରେ ଇସ୍ରାଏଲ ରହିଥିବା ଯାଏ ପରମେଶ୍ୱର ତା ସହିତ କାର୍ଯ୍ୟ କରନ୍ତି। ଆସନ୍ତୁ ଆମେମାନେ ବିଚାର କରି ଦେଖିବା, ପରମେଶ୍ୱର ଯେତେବେଳେ କିମ୍ବା ଅବ୍ରାହମ ନିଜର ସ୍ୱଦେଶ ଭୂମିକୁ ତ୍ୟାଗି ଯେତେବେଳେ ମିଶ୍ର ଦେଶକୁ ଚାଲିଗଲେ, ତତ୍ପରେ ତାଙ୍କ ପ୍ରତି କଣ ଘଟିଥିଲା? ସେ ତ ଈଶ୍ୱରଙ୍କ ଅଭିଗତ ସଂକଳ୍ପରୁ ଦୂରେଇ ଗଲେ, ନିଜର ସ୍ୱଦେଶର ଭୂମିକୁ ଫେରି ନ ଆସିବା ପର୍ଯ୍ୟନ୍ତ ସେ ଆଦୌ ଆଶିଷିତ ହେଲେ ନାହିଁ, ପରମେଶ୍ୱର ତାଙ୍କ ସହିତ ଆଦୌ କାର୍ଯ୍ୟ କଲେ ନାହିଁ। ଆପଣଙ୍କ ସ୍ୱଦେଶ ଭୂମିକୁ ଫେରି ନ ଆସିବା ପର୍ଯ୍ୟନ୍ତ କୌଣସି ପ୍ରକାରର ଦର୍ଶନ କିମ୍ବା ଅନ୍ୟାନ୍ୟ ନିରୂପିତ କାର୍ଯ୍ୟଶକଳ ଆଦୌ କାର୍ଯ୍ୟକାରୀ ହେଲା ନାହିଁ। 400 ବର୍ଷ ଧରି ଇସ୍ରାଏଲି ପ୍ରଜାଙ୍କୁ ମିଶ୍ର ଦେଶକୁ ଯେତେବେଳେ ପଠାଇ ଦିଆଗଲା, ଇସ୍ରାଏଲର ସେହି ଦେଶଟିକୁ ଟିକେ ଲକ୍ଷ୍ୟ କରନ୍ତୁ, ଗୋଟିଏ ମାତ୍ର ଆଶ୍ଚର୍ଯ୍ୟ କାର୍ଯ୍ୟର ବିଷୟ, ଗୋଟିଏ ମାତ୍ର ଚିହ୍ନ, ଗୋଟିଏ ମାତ୍ର ଅଦ୍ଭୁତ କର୍ମ ସେମାନଙ୍କ ମଧ୍ୟରେ ଆଦୌ ସଫଳ ହେଲା ନାହିଁ। ଇତିହାସର ପୁସ୍ତକରେ ସେପରି କୌଣସି ଘଟଣା ବିଷୟ ଆଦୌ ଲିଖିତ ହୋଇନାହିଁ। ସେହି ପୁରାତନ ସମୟର ବିଧିବିଧାନ ଗୁଡାକ ସେମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ହେଉଥିଲା। ଉପାସନାଳୟକୁ ଯିବାର ପ୍ରଥାଟି, ମେଷ ଶାବକଟିଏ ବଧ କରିବାର ପ୍ରଥାଟି, ମରିୟମଙ୍କର ଜୟ ଜୟକାର ହେଉ ସେପରି ବିଷୟକୁ କହିବାର ପ୍ରଥାଟି, କିମ୍ବା ପୂର୍ବେ ତାହା ଅନ୍ୟ ଯାହା କିଛି ବିଷୟ ଥିଲା ନା କାହିଁକି, ସେ ପୁରାତନ ପ୍ରଚଳନର ବିଷୟ ଗୁଡାକ ସେମାନଙ୍କ ମଧ୍ୟରେ ଥିଲା। ପରବର୍ତ୍ତୀ ବର୍ଷରେ ସେହି ସମାନ ଧରଣ ପ୍ରଥାକୁ ଦେଖିବାକୁ ମିଳିଥିଲା। ସକଳ ଯାଜକ ସମାଜ, ସେହି ରାବି ଜଣକ, ଅନ୍ୟ ରାବି ଜଣକ, ଅମୁକ ଅମୁକ ରାବି ଜଣକ କହି ଯୁକ୍ତିତର୍କ କରୁଥିଲେ, ଆମେମାନେ ଅମୁକ ଅମୁକ ରାବିଙ୍କୁ ନିର୍ବାଚିତ କରିବୁ, ସେ ସବୁଠାରୁ ଶ୍ରେଷ୍ଠତର ବିଦ୍ୟାବୁଦ୍ଧି ନିପୁଣତାକୁ ହାସଲ କରିଛନ୍ତି, ସେ ତ ମିଶରୀୟମାନଙ୍କ ବିଷୟରେ ସବୁଠାରୁ ଅଧିକ ଜ୍ଞାନକୁ ହାସଲ କରିଛନ୍ତି, ଇତ୍ୟାଦି ଇତ୍ୟାଦି। ସର୍ବପ୍ରଥମ କଥା ଆପଣମାନେ ଜାଣନ୍ତି କି, ମିଶ୍ରୀୟଗଣ ପୁଣି ସେମାନଙ୍କ ପରି ଅନ୍ୟାନ୍ୟ ଗୋଷ୍ଠୀଗଣ ସମସ୍ତ ସମାନ ଧରଣର ପ୍ରଜା ଥିଲେ। ମଣ୍ଡଳୀ ପ୍ରତି ସେହି ସମାନ ଧରଣର ଆଚରଣଟି କାର୍ଯ୍ୟ ସାଧନ କରିଅଛି। ଆମମାନେ ସମସ୍ତେ ମେଥଡିଷ୍ଟ ମଣ୍ଡଳୀ ମଧ୍ୟକୁ, କିମ୍ବା ବ୍ୟାପ୍ଟିଷ୍ଟ ମଣ୍ଡଳୀ ମଧ୍ୟକୁ, କିମ୍ବା ପ୍ରେସବିଟେରିଆନ ମଣ୍ଡଳୀ ମଧ୍ୟକୁ ଚାଲି ଯାଇଛୁ। ତତ୍ପରେ ହାର୍ଟଫୋର୍ଡରୁ ଆମମାନେ ଏକ ସ୍ନାତକ ଉପାଧିକୁ ହାସଲ କରିଅଛୁ, ଆମମାନେ ବ୍ରିଟନରୁ ଏକ ସ୍ନାତକ ଉପାଧିକୁ ଲାଭ କରିଥିଲୁ, ଆମମାନେ କୌଣସି ଏକ ଅନ୍ୟ ଧର୍ମ ବିଦ୍ୟାଳୟରୁ କିମ୍ବା ବବ୍ ଜୋନ୍ସଙ୍କ ଠାରୁ ଏକ ସ୍ନାତକ ଉପାଧିକୁ ଲାଭ କରିଥିଲୁ, ଆମେମାନେ ତ କଳାଶାସ୍ତ୍ରରେ ସ୍ନାତକ ଉପାଧିକୁ ଲାଭ କରିଥିଲୁ, ଆମମାନେ ତ ଡିଡି LLD କିମ୍ବା ସେପରି ଧରଣର ଅନ୍ୟ କିଛି ସ୍ନାତକ ଉପାଧିକୁ ଲାଭ କରିଥିଲୁ। ଏଗୁଡାକ କିପରି ଧରଣର ଉପକାରକୁ ଅବା କରିପାରିଛି? ମୂର୍ଖମାନଙ୍କର ଏକ ଦଳକୁ କେବଳ ପ୍ରସ୍ତୁତ କରିବା ବିନା ଏହା ତ ଠିକ ସେପରି ଧରଣର ଏକ ଅବସ୍ଥା ଯେପରିକି ମିଶ୍ରରେ ଦେଖିବାକୁ ମିଳିଥିଲା। ପୁଣି ଆପଣଙ୍କ ସ୍ୱସ୍ଥାନକୁ ଫେରି ନ ଆସିବା ପର୍ଯ୍ୟନ୍ତ ପରମେଶ୍ୱର ଇସ୍ରାଏଲ ସହିତ କୌଣସି ପ୍ରକାରର ସମ୍ପର୍କକୁ ଆଦୌ ରଖିନଥିଲେ। ମୋହର ବାକ୍ୟକୁ ଶୁଣନ୍ତୁ, ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି, ଆପଣଙ୍କ ନିଜସ୍ୱ ଭୂମିକୁ ସମୟର ସନ୍ଦେଶ ଆଡ଼କୁ ମଣ୍ଡଳୀଟି ନ ଫେରିବା ପର୍ଯ୍ୟନ୍ତ ପରମେଶ୍ୱର ତାହା ସହିତ କୌଣସି ସମ୍ପର୍କକୁ ରଖିବେ ନାହିଁ। ମୂଳ ବିଷୟଟିର ଆଡ଼କୁ, ମୂଳ ଶିକ୍ଷାଟିର ଆଡ଼କୁ ଫେରି ଆସନ୍ତୁ। ଆପଣମାନଙ୍କର ମେଥଡିଷ୍ଟ, ବ୍ୟାପ୍ଟିଷ୍ଟ, ପ୍ରେସବିଟେରିଆନ ରୂପୀ ଚକ ଧାରଣାରୁ ଫେରି ଆସନ୍ତୁ। ଆପଣମାନଙ୍କର ପେଣ୍ଟିକୋଷ୍ଟାଲ ଆସେମ୍ବ୍ଲିଜ, ଏକତାବାଦୀ, ତ୍ରିୟବାଦୀ, ପୁଣି ପଞ୍ଚବାଦୀ ତଥା ଅନ୍ୟ ଯାହା କିଛି ମତବାଦ ଥାଏ ନା କାହିଁକି, ତହିଁରୁ ଫେରି ଆସନ୍ତୁ। ଚର୍ଚ୍ଚ ଅଫ୍ ଗଡ୍, ନାଜରିନ, ପିଲଗ୍ରିମ, ହୋଲିନେସ୍, ଚର୍ଚ୍ଚ ଅଫ୍ କ୍ରାଇଷ୍ଟ, ଏହା ଯାହା କିଛି ମତବାଦ ରହିଛି ନା କାହିଁକି, ସେସବୁରୁ ଫେରନ୍ତୁ। ଏହିସବୁ ବିରୋଧ ଭାବର କାର୍ଯ୍ୟ ଅଟେ, ଆଉ ମୁଁ ଅନୁଭବ କରେ ଯେ ଏହା ବିଶ୍ୱକୁ ପ୍ରଭାବିତ କରେ। ସବୁକିଛି ବିଷୟ ଭ୍ରାନ୍ତ, ସବୁକିଛି ବ୍ୟବସ୍ଥା ଶୈତାନର ଚାତୁରୀ, ଆରେ ବା କି ଆଶ୍ଚର୍ଯ୍ୟଜନକ! ସେହି ସବୁ ସଂସ୍ଥାରେ ଈଶ୍ୱର ଭକ୍ତ ଲୋକେ ଅଛନ୍ତି, ସେହି ସବୁ କାର୍ଯ୍ୟାନୁଷ୍ଠାନରେ ଈଶ୍ୱର ପ୍ରେମୀ ଲୋକ ଗୁଡାକ ଅଛନ୍ତି, ତଥାପି ସକଳ ସଂଗଠନ ଆପଣାରୁ ଈଶ୍ୱରଙ୍କ ଠାରୁ ଆଦୌ ନୁହନ୍ତି। ପୁଣି ଈଶ୍ୱର ଏହାକୁ ଆଦୌ ଆଶୀର୍ବାଦ କରିବେ ନାହିଁ, ସେ ତ ଏହାକୁ ପୂର୍ବେ କଦାପି ଆଶୀର୍ବାଦ କରିନାହାନ୍ତି, ସେପରି ଆଦୌ କରିନାହାନ୍ତି। ମୁଁ ଯେକୌଣସି ଇତିହାସକାରୀଙ୍କୁ ଆପଣ ଯିଏକି ଏହି ଟେପ୍କୁ ଶୁଣିବେ ମୋତେ ଲେଖି ସେ କଥାକୁ ଜଣାଇବାକୁ ଦାବି କରେ ଯେ ଯେତେବେଳେ ବି ମଣ୍ଡଳୀଟିଏ ସଂଗଠନଗତ ହୋଇଥିଲା ପରମେଶ୍ୱର ତାହାକୁ ଯଦି ଅଲଗା କରିନଥିଲେ ପୁଣି ଏହା ସହିତ କୌଣସି ପ୍ରକାର ସମ୍ପର୍କକୁ ଆଦୌ ରଖିନଥିଲେ। ଲୁଥରାନ ମାନଙ୍କୁ ୱେସ୍ଲିୟନ ମାନଙ୍କୁ ପୁଣି ମେଥଡିଷ୍ଟ ମାନଙ୍କୁ ଆଉ ପେଣ୍ଟିକଷ୍ଟ ମାନଙ୍କୁ ସେ ଯେ କଦାପି ଉଚ୍ଛେଦ କରିଥିଲେ ସେ କଥା ମୋତେ କୁହନ୍ତୁ ଦେଖି। ପରମେଶ୍ୱର ତ ସେପରି ଆଦୌ କରିନଥିଲେ। ସେହି ସଂଗଠନଟି ସେଠାରେ ମୃତପ୍ରାୟ ହୋଇ ପଡି ରହିଥିଲା ପୁଣି ଶବଟିଏ ହୋଇ ପଡିଥିଲା ଆଉ ସରି ପଚି ଯାଇଥିଲା। ପରମେଶ୍ୱର ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ଗ୍ରହଣ କରିଥିଲେ ପୁଣି ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିବାକୁ ଲୋକମାନଙ୍କଠାରେ ସଂକଳ୍ପକୁ ସୃଷ୍ଟି କରିବା ନିମନ୍ତେ ଚେଷ୍ଟା କରିଥିଲେ। ତତ୍ପରେ ପ୍ରତ୍ୟେକ ବ୍ୟକ୍ତି ବିଶେଷ ଏପରି ଭାବରେ ଦୁର୍ବଳ ପୁଣି ଅକର୍ମଣ୍ୟ ଅଟନ୍ତି ଯେ ସେମାନେ ତ ବିଭିନ୍ନ ଧରଣର ଉପାଧିରେ ଅଙ୍କିତ ଥାଇ ପ୍ରସ୍ତୁତ ହେଲେ ପରିଶେଷରେ ଏକ ଭିନ୍ନ ଧରଣର ସଂଗଠନକୁ ସଂଗଠିତ କଲେ ଏହାକୁ ଜାଳ ଶିଶୁର ରୂପକୁ ପ୍ରଦାନ କରି ପୂର୍ବରୁ ଅଧିକ ନରକାଭିମୁଖୀ କରି ପୂର୍ବ ଅବସ୍ଥାରୁ ପରବର୍ତ୍ତୀ ଅବସ୍ଥାକୁ ଅଧିକ ସଂକଟାପନ୍ନ କରି ପକାଇଲେ। ଏହା ସତ୍ତ୍ୱେ ଯେକୌଣସି ସ୍ଥାନରେ ନିଶ୍ଚିତ ରୂପେ ଜିହୋଭାଙ୍କର କେହି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ଉପରେ ସେ ତାଙ୍କର ହସ୍ତଟିକୁ ଥୋଇ ଦେଇପାରନ୍ତି ଯିଏକି ଏମାନଙ୍କ କାହାରି ସହିତ ଆଦୌ ସାଲିସ କରିବେ ନାହିଁ। ଈଶ୍ୱରୀୟ ବିଧର୍ମୀ ସଂସ୍ଥା ସହିତ ସେପରି ସାଲିସ କରିବେ ନାହିଁ ଯିଏକି ସକଳ ପ୍ରଜାଙ୍କୁ ଉକ୍ତ ପ୍ରସ୍ତର ଯୀଶୁଖ୍ରୀଷ୍ଟଙ୍କ ଆଡ଼କୁ ମୂଳ ପେଣ୍ଟିକଷ୍ଟ ଆଡ଼କୁ ପୁଣି ଅସଲି ପବିତ୍ରତ୍ୱଙ୍କ ଆଡ଼କୁ ଅସଲି ଚିହ୍ନ ପୁଣି ଅଦ୍ଭୁତ କର୍ମଗୁଡ଼ାକ ଆଡ଼କୁ ଫେରାଇ ଆଣିବେ। କୌଣସି ନା କୌଣସି ସ୍ଥାନରେ ସେ ସେପରି ଜଣେ ଆତ୍ମବିଶିଷ୍ଟ ବ୍ୟକ୍ତିଙ୍କୁ ଅବଶ୍ୟ ହାସଲ କରିଛନ୍ତି ଯିଏକି କୌଣସି ପ୍ରକାର ତାଳନାରେ ହତୋତ୍ସାହିତ ହୋଇ ଭାଙ୍ଗି ପଡିବେ ନାହିଁ କିମ୍ବା ପଳାଇବେ ନାହିଁ କାଟଛାଟ କରିବେ ନାହିଁ ଅଧପତିତ ହେବେ ନାହିଁ ସେପରି କୌଣସି ପ୍ରକାରର ନିରୁତ୍ସାହ ଜନିତ କାର୍ଯ୍ୟକୁ କରିବେ ନାହିଁ ଯିଏକି ଏହି ମୂଳ ବିଷୟ ସହିତ ଅଟଳ ହୋଇ ରହିଥିବେ। ଆପଣା ସ୍ୱଦେଶ ଭୂମିକୁ ଫେରି ନ ଯିବା ପର୍ଯ୍ୟନ୍ତ ପରମେଶ୍ୱର ଇସ୍ରାଏଲକୁ ଆଶୀର୍ବାଦ କରନ୍ତି ନାହିଁ। ଜଣେ ମେଥଡିଷ୍ଟଙ୍କୁ ବ୍ୟାପ୍ଟିଷ୍ଟକୁ ପ୍ରେସବିଟେରିଆନ୍ଙ୍କୁ କ୍ୟାଥୋଲିକଙ୍କୁ କିମ୍ବା ପିଲଗ୍ରିମ୍ ହୋଲିନେସଙ୍କୁ ନେଜରିନ୍ଙ୍କୁ ଚର୍ଚ୍ଚ ଅଫ୍ ଖ୍ରାଇଷ୍ଟକୁ କିମ୍ବା ଏକ ପେଣ୍ଟିକଷ୍ଟାଲ ସଂସ୍ଥାକୁ ପରମେଶ୍ୱର ଆଦୌ ଆଶୀର୍ବାଦ କରିବେ ନାହିଁ। ସେ ତ ସେହିପରି ଭାବରେ ଆପଣମାନେ ଥିବା ଯାଏ ଆପଣଙ୍କୁ କଦାପି ଆଶୀର୍ବାଦ କରିବେ ନାହିଁ। ସୁତରାଂ ସ୍ୱଦେଶ ମାଟିକୁ ପ୍ରାରମ୍ଭିକ ସ୍ଥାନକୁ ଫେରନ୍ତୁ। ଆଉ ପେଣ୍ଟିକଷ୍ଟ ଦିବସରେ ଯେପରି ଘଟଣାଟିଏ ଘଟିଥିଲା ସେହି ପେଣ୍ଟିକଷ୍ଟର ଅନୁଭୂତି ଆଡ଼କୁ ଫେରି ଆସନ୍ତୁ। ଯେଉଁଦିନ ଜୀବିତ ଈଶ୍ୱରଙ୍କ ଶକ୍ତିଟି ସେହି ସହସ୍ରାଧିକ ବ୍ୟକ୍ତିଙ୍କ ଜୀବନକୁ ପରିବର୍ତ୍ତନ କରିଥିଲେ ପୁଣି ଯେଉଁମାନେ ଅସଲି ନମୁନାର ଆକର ହୋଇଥିଲେ ସେମାନଙ୍କ ହୃଦୟକୁ ପରମେଶ୍ୱରଙ୍କ ବହ୍ନିରେ ପ୍ରଜ୍ୱଳିତ କରି ପକାଇଥିଲେ। ଚିହ୍ନ ଗୁଡାକୁ ନକଲି କରି ଦେଖାଇବା ପାଇଁ ନୁହେଁ କିମ୍ବା ବିଚାର ବିମର୍ଶ କରି କିଛିଟା ଯାଦୁଗରୀ ବିଦ୍ୟାକୁ ଦେଖାଇବାକୁ ନୁହେଁ କିମ୍ବା ଥଟ୍ଟା ପରିହାସ ବିଷୟ ନୁହେଁ କିମ୍ବା ଆମେରିକାମାନଙ୍କ ପରି ବଡ଼ିମା ଦେଖାଇବାକୁ ନୁହେଁ କିମ୍ବା ଆମେରିକାମାନଙ୍କ ପରି ବଡ଼ିମା ଦେଖାଇ କିଏ ସବୁଠାରୁ ବିରାଟ ମଣ୍ଡଳୀକୁ ଲାଭ କରିପାରିଅଛି ସେପରି ଧରଣର ବଡ଼ ବଡ଼ିମାକୁ ଦେଖାଇବାକୁ ନୁହେଁ କିମ୍ବା କିଏ ସବୁଠାରୁ ବିରାଟ ଜନସମାଗମର ଅଧିକାରୀ ହୋଇପାରିଛି ସେପରି ବଢିବାକୁ ପ୍ରକାଶ କରିବାକୁ ନୁହେଁ। ପରମେଶ୍ୱର ନିକଟରେ ତାହା କିପରି ଧର ଭିନ୍ନତାକୁ ଅବା ପରିଚିତ କରେ। ପରମେଶ୍ୱର ତ ବିରାଟ ଜନସମାଗମକୁ ପରବା କରନ୍ତି ନାହିଁ ମାତ୍ର ଅନ୍ତରରେ ବିଶ୍ୱସ୍ତ ଥିବା ବ୍ୟକ୍ତିଗଣଙ୍କୁ ସେ ଆବଶ୍ୟକ କରନ୍ତି। ତଥାପି ଏଠାରେ ତ ଆମମାନେ ଅସଫଳତାର ଏକ ଦୌଡ଼କୁ କେବଳ ଦୌଡ଼ୁଛୁ। ଯଦି ଆମମାନଙ୍କ ସଂସ୍ଥାରେ ଅଧିକ 100 ସ୍ୱର୍ଗଙ୍କୁ ଆମମାନେ ମିଳାଇ ଦେଉଁ ତେବେ ସେପରି ଧରଣର ଏକ ଦୃଶ୍ୟକୁ ଦେଖିବାଟା କିପରି ନିରୁତ୍ସାହଜନକ ବିଷୟ ଅଟେ। ସତେ ପ୍ରକୃତରେ ଏପରି ସ୍ଥିତି ତ ଏକ ନିରୁତ୍ସାହଜନକ ବିଷୟ। ସେ ତ ଆମମାନଙ୍କ ନିମନ୍ତେ ସତ୍ୟତା ଆଡ଼କୁ ଫେରିଯିବା ବିଷୟକୁ ଧର୍ମାତ୍ମକ ଆଡ଼କୁ ଫେରିଯିବା ବିଷୟକୁ ଅସଲି ଆଲୋକଙ୍କ ଆଡ଼କୁ ଫେରିଯିବାକୁ ଖ୍ରୀଷ୍ଟରେ ଥିବା ରାଜମାର୍ଗ ଉପରକୁ ଫେରି ଆସିବାକୁ ସତ୍ୟ କଥା ଆଡ଼କୁ ଫେରି ଆସିବାକୁ ଇଚ୍ଛା କରନ୍ତି। ତେଣୁ ଯେଉଁ ମାର୍ଗ ରୂପରେ ଆମମାନେ ଅଗ୍ରସର କରୁ ସେପରି ମାର୍ଗରେ ଆମମାନେ ଚଳାଚଳ କରିବା ଯାଏ ସେ ଆମମାନଙ୍କୁ କିପରି ଭାବରେ ଆଶୀର୍ବାଦ କରିପାରନ୍ତି ସେ ତ ସେପରି ଆଦୌ କରିବେ ନାହିଁ। ସେମାନେ ପ୍ରତିଜ୍ଞା ଦେଶକୁ ନ ଫେରିଲା ପର୍ଯ୍ୟନ୍ତ ଈଶ୍ୱର ଇସ୍ରାଏଲକୁ ଆଦୌ ଆଶୀର୍ବାଦ କରିନଥିଲେ ଆଉ ସେମାନେ ପ୍ରତିଜ୍ଞା ଦେଶକୁ ଯେତେବେଳେ ଫେରିଗଲେ ତତ୍ପରେ ଚିହ୍ନ ଗୁଡାକ ପୁଣି ଅଦ୍ଭୁତ କର୍ମ ଗୁଡାକ ସେମାନଙ୍କ ମଧ୍ୟରେ ଘଟିବାରେ ଆରମ୍ଭ କଲା। ସେ ତ ମୂଷା ନାମଧାରୀ ଜଣେ ବ୍ୟକ୍ତିଙ୍କୁ ଯଥା ସମୟରେ ସେମାନଙ୍କ ମଧ୍ୟକୁ ପ୍ରେରଣ କରିଥିଲେ। ସେଠାକୁ ମୂଷା ଯେତେବେଳେ ପହଞ୍ଚିଥିଲେ ସେତେବେଳେ ସେ କାହା ସହିତ ପହଞ୍ଚିଥିଲେ କଣ ଚିକଣ ଚାକଣ ଥିଲୋଜିର ଚାତୁରୀକୁ ନେଇ କଳାର ସ୍ନାତକ ଉପାଧିକୁ ସଙ୍ଗେ ଧରି ସେ କଣ ସେଠାକୁ ଯାଇଥିଲେ ସେ କଣ LLD PhD ର ଉପାଧି ସହିତ ସେଠାରେ ଭୋଜିତ ଥାଇ ଯାଇଥିଲେ କି? ସେ ତ ଜିହୋବାଙ୍କ ଶକ୍ତିରେ ସମର୍ଥି ହୋଇ ସେଠାକୁ ଯାଇଥିଲେ। ପୁଣି ଏହି ଦେଶରୁ ବାହାରି ପ୍ରତିଜ୍ଞା ଦେଶକୁ ଫେରିଆସ ସେହି ସମାଚାର ସହିତ ପହଞ୍ଚିଥିଲେ। ଆହେ ଛିନ୍ନ ଛତ୍ର ପ୍ରଜାଗଣ, ନିଜର ସ୍ୱସ୍ଥାନକୁ ଫେରିଆସ। ଆମେନ। ପ୍ରାୟ 2000 ବର୍ଷ ଧରି ଜିହୁଦୀଗଣ ନିଜର ଜନ୍ମଭୂମିରୁ ବାହାରେ ରହି ଆସିଛନ୍ତି, ପୃଥିବୀର ଚାରି କୋଣକୁ ବିଛାଡ଼ି ହୋଇ ରହିଛନ୍ତି। ଯଦି ପୁଙ୍ଖାନୁପୁଙ୍ଖ ରୂପେ ଆମମାନେ ଏହି ସମାଚାର ଉପରେ ବିଚାର ବିମର୍ଶ କରିବାକୁ ଚାହିଁଥାନ୍ତୁ, ତେବେ ଏହି ସମାଚାରକୁ ଏକାଧିକ ସପ୍ତାହ ଧରି ଶିକ୍ଷା କରିପାରିଥାନ୍ତୁ। ଆମେମାନେ ଇସ୍ରାଏଲକୁ ପଛର ଘଟଣାରୁ ବିଚାର କରିପାରିଥାନ୍ତୁ। ପୁଣି ମସିହଙ୍କୁ ଅସ୍ୱୀକାର କରିବା ଯୋଗୁଁ ଏମାନେ ଯେ ରୋମିଓ ସମ୍ରାଟମାନଙ୍କ ଦ୍ୱାରା କିପରି ଭାବରେ ଆଉ କେବେ ଛିନ୍ନଭିନ୍ନ କରାଯାଇଥିଲେ ସେ ବିଷୟଟିକୁ ସୁଦ୍ଧା ବିଚାର କରିପାରିଥାନ୍ତୁ। ପୁଣି ଆକାଶ ତଳସ୍ଥ ପ୍ରତ୍ୟେକ ରାଷ୍ଟ୍ର ମଧ୍ୟକୁ ସେମାନେ କିପରି ଭାବରେ ଯେ ଛିନ୍ନ ଭିନ୍ନ କରାଗଲେ ସେଥି ସେ ବିଷୟକୁ ମଧ୍ୟ ଶିକ୍ଷା କରିପାରିଥାନ୍ତୁ। ଆଦି ପୁସ୍ତକର 44 ଆଉ 45 ଅଧ୍ୟାୟ ମଧ୍ୟକୁ ଯାକୁବଙ୍କଠାରୁ ଆରମ୍ଭ କରି ଇସ୍ରାଏଲ ପ୍ରଜା ପର୍ଯ୍ୟନ୍ତ ଫେରିଆସିବା। ପୁଣି ଫେରିଯାଏ ଲକ୍ଷ୍ୟ କରିବା ଯେ ସେ ସେହି ପୂର୍ବଜ ମାନଙ୍କୁ କିପରି ଭାବରେ ଆଶିଷିତ କରିଥିଲେ, ପୁଣି ଅନ୍ତିମ କାଳରେ ସେମାନଙ୍କର ଅବସ୍ଥିତି ଯେ ପ୍ରକୃତରେ କେଉଁ ସ୍ଥାନରେ ନିରୂପିତ ହେବ ସେ କଥାକୁ ସୁଦ୍ଧା ସେମାନଙ୍କୁ କହିଥିଲେ। ପୁଣି ମୁଁ ଆପଣମାନଙ୍କୁ ବାସ୍ତବ ପ୍ରକାରେ ନିର୍ଦ୍ଦେଶିତ କରିପାରେ ପ୍ରତ୍ୟେକ ରାଷ୍ଟ୍ରର ନିମନ୍ତେ ଇସ୍ରାଏଲ ପ୍ରଜାର ବାସ୍ତବ ଅବସ୍ଥିତିକୁ ନିର୍ଦ୍ଦେଶିତ କରିପାରେ। ପୁଣି ଏହା ଯେ କେଉଁ ସ୍ଥାନରେ ସମସ୍ତ ରାଷ୍ଟ୍ରରେ ଅବସ୍ଥିତ କରି ରହିବ, ପ୍ରତ୍ୟେକ ରାଷ୍ଟ୍ର ଏବଂ ବଂଶ ରହିବ, ସେ କଥାକୁ ମୁଁ ନିର୍ଦ୍ଦେଶ କରି କହିଦେଇପାରେ। ପୁଣି ବର୍ତ୍ତମାନ କାଳରେ ଆମମାନେ ସେହି ସ୍ଥାନରେ ଅବସ୍ଥାନ କରି ରହିଅଛୁ। ଯେଉଁ ଜିହୁଦୀମାନଙ୍କୁ ଆମମାନେ ଜାଣୁ ସେମାନେ ପ୍ରକୃତରେ ଅସଲି ଜିହୁଦୀ ନୁହନ୍ତି। ସେହି ପ୍ରକୃତି ଜିହୁଦୀଗଣ ପ୍ରାଚୀନ ମତାବଲମ୍ବୀ ଜିହୁଦୀ ଅଟନ୍ତି, ଯେଉଁମାନେ ଜଗତର ସକଳ ବିଷୟରେ ଆପଣମାନଙ୍କୁ ଅସୂଚୀ କରିନାହାନ୍ତି, ଯେଉଁମାନେ ବାହାରକୁ ଚାଲିଯାଇ ଅନ୍ୟ ମଣ୍ଡଳୀ ସହିତ ଆଦୌ ଯୋଗଦାନ କରିନାହାନ୍ତି, ସେମାନେ ହିଁ ସେହି ବଂଶଧର ଅଟନ୍ତି ଯେଉଁମାନେ ଦୂର ଦୂରାନ୍ତରୁ ଫେରି ଆସୁଛନ୍ତି, ଯେଉଁମାନେ ଲହୁଣୀ ଆଉ ରୁଟିରେ ଜୀବନ ନିର୍ବାହ କରୁଛନ୍ତି, ପାହାଡି ଇଲାକାବର୍ତ୍ତୀ ସ୍ଥାନରେ ବାସ କରୁଛନ୍ତି, ପୁରାତନ ସହରକୁ ଆଦୌ ଯିବାକୁ ଅନୁମତି ଦେଉନାହାନ୍ତି, କୌଣସି ପକ୍ଷର ଅଧିକାର ମଧ୍ୟରେ ରହିନଥିବା ଭୂଖଣ୍ଡ ଉପରେ ଉଭୟ ପାର୍ଶ୍ୱରେ ମେସିନ୍ ଗନ୍ର ସାମ୍ନାରେ ରହି ଏହି ଦିଗରେ ସେମାନଙ୍କୁ ଅନ୍ୟ ଏକ ନଗରକୁ ନିର୍ମାଣ କରିବାକୁ ହିଁ ଥିଲା। ଏହା ସତ୍ତ୍ୱେ ସେ ଆପଣଙ୍କର କଅଁଳିଆ ପତ୍ରକୁ ଉତ୍ପନ୍ନ କରିବାରେ ଲାଗିଛି, ଆପଣଙ୍କର ସୀମାକୁ ରକ୍ଷା କରିବାରେ ଲାଗିଛି। ଆମେନ୍। ପୁଣି ଆମେନ୍। ସମୟଟି ଅତି ନିକଟବର୍ତ୍ତୀ ଅଟେ। ସେହି ସ୍ଥାନରେ ଇସ୍ମାଏଲ ପୁଣି ଇସହାକ ଉଭୟ ଦଣ୍ଡାୟମାନ ଅଟନ୍ତି, ଜମିଟିର ନିମନ୍ତେ ତଥାପି ଧସ୍ତାଧସ୍ତି ହେଉଛନ୍ତି, ଆଉ ସେହି ଭୂଖଣ୍ଡଟି ଇସ୍ରାଏଲ ଅଂଶବିଶେଷ ଅଟେ। ଯଦି ଆପଣମାନେ ନୂତନ ଜେରୁସାଲମ ସହର ମଧ୍ୟକୁ ଦୈବାତ ଯାଆନ୍ତି, ତେବେ ଆପଣମାନଙ୍କୁ ପୁରାତନ ଜେରୁସାଲମ ମଧ୍ୟକୁ ଯିବା ପାଇଁ ସେମାନେ ସୁବିଧା ଦେବେ ନାହିଁ। ଆପଣମାନଙ୍କୁ ସର୍ବପ୍ରଥମେ ସେଠାକୁ ଯିବା ପାଇଁ ପଡିବ। ପୁଣି ସେମାନଙ୍କୁ ସବୁକିଛି କଥା ଆପଣମାନଙ୍କୁ ବ୍ୟାଖ୍ୟା କରି କହିବାକୁ ପଡିବ, ଆରବିଆ ମାନଙ୍କୁ ତାହା କରିବାକୁ ପଡିବ। ତତ୍ପରେ ଅନ୍ୟ ସହର ଆଡକୁ ଆପଣମାନଙ୍କୁ ସେମାନେ ଘେନିଯିବେ, ସେହିମାନେ ଇସ୍ମାଏଲର ସନ୍ତାନ ଅଟନ୍ତି। ତଥାପି ଅପେକ୍ଷା କରିଥାନ୍ତୁ, ଏପରି ଏକ ସମୟ ଉପସ୍ଥିତ ହେବାକୁ ଯାଉଛି ଯେତେବେଳେ ପରମେଶ୍ୱରଙ୍କ ସନ୍ତାନଗଣ ତାହାକୁ ଅଧିକାର ନେବାକୁ ଯାଉଅଛନ୍ତି, ତାହା ହିଁ ସତ୍ୟ କଥା ଅଟେ। ଜେରୁସାଲମ ପୁନର୍ବାର ପୁନଃ ନିର୍ମିତ ହେବ, ପ୍ରତିଦିନର ବଳିଦାନଟି ସେଠାରେ ଉତ୍ସର୍ଗୀକୃତ ହେବ। ତତ୍ପରେ ସେହି ଖ୍ରୀଷ୍ଟ ବିରୋଧୀ ଜଣକ ଶେଷ 7 ସପ୍ତାହରେ ସେମାନଙ୍କ ସହିତ ଏକ ଚୁକ୍ତି ନେବାକୁ ବାନ୍ଧିବ, ପୁଣି ଏହାର ମଧ୍ୟଭାଗରେ ସେ ଉକ୍ତ ଚୁକ୍ତି ନେବାକୁ ଭାଙ୍ଗିଦେବ, ସେ ସମସ୍ତଙ୍କୁ ସେ କ୍ୟାଥୋଲିକ ମତବାଦ ଆଡକୁ ଫେରାଇବ। ସମସ୍ତ ବିଷୟ ଉପରେ ଠିକ ଏହିପରି ଭାବରେ ଘୃଣିତ ବସ୍ତୁର ପ୍ରଭାବଟି ବିସ୍ତାରିତ ହେବ। ତତ୍ପରେ ଯାଇ ଶେଷ ସମୟ ଉପସ୍ଥିତ ହେବ, ତାହାର ବିନାଶ ଘଟିବ। 70ତମ ସପ୍ତାହର ବିଷୟକୁ ଲକ୍ଷ୍ୟ କରନ୍ତୁ। ସେମାନେ ପ୍ରାୟ 2000 ବର୍ଷ ଧରି ସେହି ସ୍ଥାନରୁ ଦୂରେଇ ରହିଛନ୍ତି। ସେମାନେ ତ ସମ୍ପୂର୍ଣ୍ଣ ରୂପେ ବିତାଡ଼ିତ ହୋଇଥିଲେ। ସେମାନେ ଠିକ ସେପରି ଧରଣର ପ୍ରଜାଗଣ ଅଟନ୍ତି ଯେପରିକି ଏହା ଫାରଙ୍କର ହୃଦୟକୁ ସେତେବେଳେ କଠିନ କରୁଥିଲା, ପରମେଶ୍ୱରଙ୍କୁ ହିଟଲରଙ୍କ ହୃଦୟକୁ କଠିନ କରିବାକୁ ପଡିଥିଲା। ସେମାନଙ୍କ ମଧ୍ୟରୁ କୋଟି କୋଟି ସଂଖ୍ୟକ ଇସ୍ରାଏଲୀ ଲୋକ ମୃତ୍ୟୁବରଣ କରିଥିଲେ। ଆଇକମ୍ୟାନଙ୍କ ପ୍ରତି ଟିକିଏ ଲକ୍ଷ୍ୟ କରନ୍ତୁ, 60 ଲକ୍ଷ ଜିହୁଦୀଙ୍କୁ ହତ କରିବାର ଦୋଷୀ ବ୍ୟକ୍ତି ଜଣକ ସେ ଥିଲେ। ସେମାନଙ୍କ ମଧ୍ୟରୁ 60 ଲକ୍ଷ ଲୋକଙ୍କୁ ହତ କରିଥିଲେ। ପୁରୁଷମାନଙ୍କୁ, ଶିଶୁମାନଙ୍କୁ, ପିଲାମାନଙ୍କୁ, ବଡ଼ମାନଙ୍କୁ, ସ୍ତ୍ରୀ ପୁରୁଷ ଉଭୟଙ୍କୁ ସେ ମୃତ୍ୟୁମୁଖୀ କରାଇଥିଲେ। ଆଇକ୍ମ୍ୟାନ୍ ନାମକ ସେହି ବ୍ୟକ୍ତି ଯେପରି ଭୟଙ୍କର କାଣ୍ଡକୁ ଘଟାଇଥିଲେ। ରୁଷିଆ ଦେଶ ଆଡ଼କୁ ଟିକେ ଦୃଷ୍ଟି ପକାନ୍ତୁ, ସେମାନେ କିପରି ଭାବରେ ଜିହୁଦୀମାନଙ୍କୁ ସେଠାରୁ ତଡ଼ି ଦେଇଥିଲେ। ସେମାନେ ତ ପ୍ରତ୍ୟେକ ସ୍ଥାନକୁ ଏମାନଙ୍କୁ ବିତାଡ଼ିତ କରିଥିଲେ, ସେମାନେ ତ ଏକ ତୁଚ୍ଛୀକୃତ ରାଷ୍ଟ୍ର ରୂପେ ବିଚାରିତ ହୋଇଥିଲେ। ତଥାପି ସେମାନଙ୍କ ଅର୍ଥ ପ୍ରତି, ସମ୍ପଦ ପ୍ରତି ସେମାନଙ୍କର ଆକର୍ଷଣ ଯୋଗୁଁ, ପ୍ରେମ ଯୋଗୁଁ ସେମାନେ ଫେରି ଆସିଥିଲେ। କିନ୍ତୁ ସେହି ଅଳ୍ପ ସଂଖ୍ୟକ ପ୍ରଜାଗଣ ପାଲେଷ୍ଟାଇନ୍ ମଧ୍ୟକୁ ଫେରୁଅଛନ୍ତି। ଆମେନ୍ ଭାତୃଗଣ, ଆମେନ୍। ସେମାନଙ୍କୁ ନିଜର ପୈତୃକ ସ୍ଥାନ ଆଡ଼କୁ ଫେରୁଥିବା ବିଷୟକୁ ଆପଣମାନେ ଯେତେବେଳେ ଲକ୍ଷ୍ୟ କରନ୍ତି, ସେତେବେଳେ 144,000 ସଂଖ୍ୟକ ଲୋକ ହେବା ନିମନ୍ତେ ସେମାନଙ୍କ ମଧ୍ୟରେ ବର୍ତ୍ତମାନ ଅଧିକ ଜନସଂଖ୍ୟା ହୋଇସାରିଛି। ପୁଣି କିପରି ଧରଣର ଘଟଣା ଘଟୁଅଛି, ସେମାନେ ନିଶ୍ଚିତ ରୂପେ ଆପଣମାନଙ୍କ ଯୋଶଙ୍କୁ ଚିହ୍ନିବେ। ଆପଣମାନେ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ। ଆଜ୍ଞା, ହଁ, ତାହା ହିଁ। ପୁଣି ଏହାକୁ ଘଟିବାର ବିଷୟକୁ ଦେଖିବା ନିମନ୍ତେ ସେମାନେ ଏକ ଲୟରେ ଅପେକ୍ଷା କରି ରହିଛନ୍ତି। ପୁଣି ସେହି ନିଶ୍ଚିତ ସମୟ ଯାହାକି ରାଷ୍ଟ୍ରମଣ୍ଡଳ ସେମାନଙ୍କୁ ଏକ ରାଷ୍ଟ୍ର ରୂପେ ଘୋଷଣା କରି ସ୍ୱୀକୃତି ପ୍ରଦାନ କରିସାରିଛି, ଏଇ ତ ଗତ ବର୍ଷ ସେପରି କରିଛି। ସୁତରାଂ ତାହା ଯେତେବେଳେ ଘଟିସାରିଛି, ଆମମାନେ ଯୁଗାନ୍ତର ଅତି ନିକଟବର୍ତ୍ତୀ ହୋଇସାରିଛୁ। ବିଜାତୀୟ ମଣ୍ଡଳୀଟି ଉର୍ଦ୍ଧକୁ ନୀତ ହେବା ନିମନ୍ତେ ପ୍ରସ୍ତୁତ ହୋଇସାରିଛି। ତେଣୁ ଯେକୌଣସି ମୁହୂର୍ତ୍ତରେ ପରମେଶ୍ୱର ଏପରି କହିପାରନ୍ତି ଯେ ଇସ୍ରାଏଲ ଆମ୍ଭର ନିଜସ୍ୱ ପ୍ରଜା ଅଟେ, ତାହା ଯେତେବେଳେ ନିରୂପିତ ହୋଇସାରିଛି ଆଉ ସେ ପ୍ରକାର ବିଷୟ କାର୍ଯ୍ୟକାରୀ ହୋଇସାରିଛି, ବିଜାତୀୟ ମାନଙ୍କ ସମୟଟି ପ୍ରକୃତରେ ଶେଷ ଆଡ଼କୁ ଆସି ପହଞ୍ଚି ସାରିଛି। ମାଥିଉ 24 ପର୍ବରେ ଯୀଶୁ କହିଥିଲେ ଯେ ସେମାନେ ପଦଦଳିତ କରିବେ, ଘୃଣିତ ବସ୍ତୁ ଯାହାକି ବିନାଶ ଘଟାଏ ତାହା ସ୍ଥାପିତ ହେଲା ଉତ୍ତାରେ। ବିଜାତୀୟ ମାନଙ୍କ ଯୁଗ ଶେଷ ହେବା ପର୍ଯ୍ୟନ୍ତ ସେମାନେ ଜେରୁସାଲେମକୁ ପଦଦଳିତ କରି ତାହାର ବିନାଶ ଘଟାଇବେ। ତାହା ଯେତେବେଳେ ଶେଷ ହୋଇଯିବ, ତତ୍ପରେ ମନ୍ଦିରକୁ ପୁନଃନିର୍ମାଣ କରିବାକୁ, ପୁଣି ଜେରୁସାଲେମ ମନ୍ଦିରରେ ଉପାସନାର କାର୍ଯ୍ୟ ଆରମ୍ଭ କରିବାକୁ ଜିହୁଦୀଗଣ ଜେରୁସାଲେମକୁ ପୁନର୍ବାର ଫେରି ଆସିବେ। ପରବର୍ତ୍ତୀ ସନ୍ଦେଶରେ ଆମମାନେ ଏହି ସବୁ ବିଷୟ ଉପରେ ଶିକ୍ଷା ଲାଭ କରିବା। 70 ସପ୍ତାହର ମଧ୍ୟରେ 6 ଉଦ୍ଦେଶ୍ୟ ଏହା ଅଟେ। ଶେଷ କରିବା ପୂର୍ବେ ମୁଁ ତାହାକୁ ବର୍ତ୍ତମାନ ପାଠ କରିବି, କାରଣ ଘରକୁ ଫେରିଯିବା ପୂର୍ବେ ଏହା ଆମମାନଙ୍କ ନିମନ୍ତେ ଉପଯୁକ୍ତ ସମୟ ଅଟେ। ତତ୍ପରେ ଆଜି ରାତି 7 ସମୟରେ ଆମମାନେ ଏହି ସ୍ଥାନକୁ ପୁନର୍ବାର ଫେରି ଆସିବୁ। ପ୍ରଥମେ ଆପଣମାନେ ଏହାକୁ ଯଦି ଲେଖି ରଖୁଥାନ୍ତି, ତେବେ ସର୍ବପ୍ରଥମେ ଆଜ୍ଞା ଲଙ୍ଘନ ଶେଷ କରିବାକୁ ତାହା ହିଁ ଅଟେ। ଦାନିଏଲ 9:24 ତାହା ଅଟେ। ପ୍ରଥମଟି ଆଜ୍ଞା ଲଙ୍ଘନ ଶେଷ କରିବାକୁ, ଦ୍ୱିତୀୟଟି ପାପକୁ ଶେଷ କରିବାକୁ, ତୃତୀୟଟି ଅଧର୍ମର ପ୍ରାୟଶ୍ଚିତ କରିବାକୁ, ଚତୁର୍ଥଟି ଅନନ୍ତକାଳୀନ ଧର୍ମ ଆଣିବାକୁ, ପଞ୍ଚମଟି ଦର୍ଶନ ଓ ଭବିଷ୍ୟତ ବାକ୍ୟ ମୁଦ୍ରାଙ୍କିତ କରିବାକୁ, ଷଷ୍ଠଟି ପବିତ୍ରତମଙ୍କୁ ଅଭିଷିକ୍ତ କରିବାକୁ। ଏହା ହିଁ 6 ଉଦ୍ଦେଶ୍ୟ ଅଟେ। ଆଜି ରାତିରେ ତାହା ହିଁ ଆମମାନେ ପ୍ରଚାର କରିବାକୁ ଯାଉଅଛୁ, ଆଉ ପରମେଶ୍ୱର ଏହାକୁ ସେପରି ସଫଳ କରନ୍ତୁ। ପୁଣି ଅପେକ୍ଷା କରନ୍ତୁ, ଆପଣମାନେ ଯେପରି ବୁଝିଯାଇପାରନ୍ତି ତେଣୁ ମୋତେ ପୁନର୍ବାର ସେଗୁଡ଼ାକୁ ଦୋହରାଇବାକୁ ଦିଅନ୍ତୁ। ପ୍ରଥମଟି ଆଜ୍ଞା ଲଙ୍ଘନ ଶେଷ କରିବାକୁ, ଦ୍ୱିତୀୟଟି ପାପକୁ ଶେଷ କରିବାକୁ, ତୃତୀୟଟି ଅଧର୍ମର ପ୍ରାୟଶ୍ଚିତ କରିବାକୁ, ଚତୁର୍ଥଟି ଅନନ୍ତକାଳୀନ ଧର୍ମ ଆଣିବାକୁ, ପଞ୍ଚମଟି ଦର୍ଶନ ଓ ଭବିଷ୍ୟତ ବାକ୍ୟ ମୁଦ୍ରାଙ୍କନ କରିବାକୁ, ଷଷ୍ଠଟି ପବିତ୍ରତମଙ୍କୁ ଅଭିଷେକ କରିବାକୁ। ଏହିସବୁ ଉଦ୍ଦେଶ୍ୟ ଅଟେ। ବାଇବଲରୁ ସେ ବିଷୟକୁ ଆପଣମାନଙ୍କ ନିକଟରେ ପାଠ କରିବାକୁ ମୋତେ ସୁଯୋଗ ଦିଅନ୍ତୁ। ତାହା ତ 24 ରହିଛି, ସେହି ପଦଟି ଅଟେ। ତୁମ୍ଭ ଲୋକମାନଙ୍କର ଅର୍ଥାତ୍ ଜିହୁଦୀମାନଙ୍କ ପରେ 70 ନିରୂପିତ ହୋଇଅଛି, ପୁଣି ତୁମ୍ଭର ପବିତ୍ର ନଗର ନିମନ୍ତେ ନିରୂପିତ ହୋଇଅଛି। ଇସ୍ରାଏଲ ପ୍ରଜା, ଜିହୁଦୀଗଣ ଓ ଜେରୁସାଲେମ ଉପରେ 70 ନିରୂପିତ ହୋଇଅଛି। ପ୍ରଥମଟି ଆଜ୍ଞା ଲଙ୍ଘନ ଶେଷ କରିବାକୁ, ଦ୍ୱିତୀୟଟି ପାପକୁ ଶେଷ କରିବାକୁ, ତୃତୀୟଟି ଅଧର୍ମର ପ୍ରାୟଶ୍ଚିତ କରିବାକୁ, ଚତୁର୍ଥଟି ଅନନ୍ତକାଳୀନ ଧର୍ମ ଆଣିବାକୁ, ପଞ୍ଚମଟି ଦର୍ଶନ ଓ ଭବିଷ୍ୟତ ବାକ୍ୟ ମୁଦ୍ରାଙ୍କିତ କରିବାକୁ, ଷଷ୍ଠଟି ପବିତ୍ରତମଙ୍କୁ ଅଭିଷେକ କରିବାକୁ। ସୁତରାଂ ତାହା ଯେ ଅବଶ୍ୟ କାର୍ଯ୍ୟକାରୀ ହେବ ଆଉ ତତ୍ପରେ ଯୁଗାନ୍ତ ସମୟ ଯେ ଉପସ୍ଥିତ ହେବ ସେହି ବିଷୟକୁ ସୂଚିତ କରି କହିବା ନିମନ୍ତେ ସେ ପ୍ରକୃତରେ ଆସିଥିଲେ। ସେହି ବିଷୟ ଗୁଡାକ ଯେ ପ୍ରକୃତରେ କଣ, ଆଜି ରାତ୍ରି କାଳରେ ଆମେମାନେ ସେଗୁଡାକୁ ଲକ୍ଷ୍ୟ କରିବୁ। ପୁଣି ସେହି ସ୍ଥାନର କେତେ ନିକଟରେ ଯେ ଆମେମାନେ ଉପସ୍ଥିତ ଅଛୁ ସେ କଥାକୁ ମଧ୍ୟ ଲକ୍ଷ୍ୟ କରିବୁ। ଆଉ ଆସନ୍ତା ରବିବାର ଦିନର ଉପାସନାରେ ସେଗୁଡ଼ାକୁ ଆମେ ପରିଚୟଭୁକ୍ତ କରିବୁ। ପୁଣି ସମୟର ସେ ନିରୂପିତ ବ୍ୟବସ୍ଥାକୁ ଆମେ ଉପସ୍ଥାପନ କରିବୁ। ପୁଣି ଆମମାନେ ଯେ ପ୍ରକୃତରେ କେଉଁ ସ୍ଥାନରେ ଉପସ୍ଥିତ ଅଛୁ ସେ କଥାକୁ ଅନୁଧ୍ୟାନ କରି ଦେଖିବୁ। ମୁଁ ତାଙ୍କୁ ପ୍ରଗାଢ଼ ସ୍ନେହ କରେ। ଇସ୍ରାଏଲ ଇସ୍ରାଏଲ ନିଜର ପୈତୃକ ସ୍ଥାନ ଆଡ଼କୁ ଫେରୁଅଛି। ମୋତେ ସେ ବିଷୟକୁ କେବଳ କହିବାକୁ ଦିଅନ୍ତୁ, ଯେତେବେଳେ କି ଏହା ଯେ ଟେପ୍ରୁ ବଞ୍ଚିତ ହୋଇଛି ସେ କଥାକୁ ମୁଁ ଧାରଣା କରେ। ତେଣୁ ମୋତେ ସେ କଥାକୁ କହିବାକୁ ଦିଅନ୍ତୁ, ଯେଉଁ ନିଶ୍ଚିତ ଦିନରେ ଇସ୍ରାଏଲ ଏକ ରାଷ୍ଟ୍ର ରୂପେ ମାନ୍ୟତା ଲାଭ କଲା, ମୁଁ ସବୁବେଳେ ସେ କଥାକୁ ବିଶ୍ୱାସ କରି ଆସିଛି। ମୋର ସହଭାଗିତା ନିମନ୍ତେ ତାହାର କାରଣଟି ଏପରି ଅଟେ, ଅର୍ଥାତ୍ ସେଠାରେ ଏପରି ଏକ ବିଷୟ ବ୍ୟବସ୍ଥିତ ହୋଇ ରହିଥିଲା ଯାହାର ଏକ ଅଂଶଧନକୁ ମୁଁ ପୂର୍ବରୁ ଲାଭ କରିସାରିଥିଲି। ମୁଁ ମରିବା ପୂର୍ବେ ତାହାକୁ ଲାଭ କରିସାରିଥିବି। ଇସ୍ରାଏଲ ପ୍ରଜାକୁ ପ୍ରଭୁଙ୍କ ନିକଟକୁ ଫେରାଇ ଆଣିବାର ସୁଯୋଗକୁ ପାଇସାରିଥିବି। ଯେହେତୁ ପାନ୍ ଆମେରିକାର ସୂଚୀ ଅନୁସାରେ ସେହି ଯୋଗ୍ୟ ସମୟଟି ଯେତେବେଳେ କି ଇସ୍ରାଏଲ ପ୍ରଜା ବିଭିନ୍ନ ଅଞ୍ଚଳକୁ ଛିନ୍ନ ଭିନ୍ନ ହୋଇଯିବା ପରେ 2000 ବର୍ଷର ଏକ ସମୟ ବିତିଗଲା ଉତ୍ତାରେ ସର୍ବପ୍ରଥମ ଥର ଏକ ପ୍ରଜା ରୂପେ ନୁହେଁ ମାତ୍ର ଏକ ରାଷ୍ଟ୍ର ରୂପେ ଘୋଷିତ ହୋଇ ମାନ୍ୟତା ଲାଭ କଲା। ପୁଣି ତାହା ତ ସେହି ଯୋଗ୍ୟ ସମୟଟି ଥିଲା, ସେହି ସମୟ ନିମନ୍ତେ ବାସ୍ତବ ଆକାରରେ ନିରୂପିତ ହୋଇଥିଲା ଯେତେବେଳେ ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ସେହି ପାହାଡ଼ିଆ ଅଞ୍ଚଳରେ ମୋ ସହିତ ସାକ୍ଷାତ କରିଥିଲେ। ପୁଣି ମୋତେ ସେମାନଙ୍କ ନିକଟକୁ ଏକ ସମାଚାର ସହିତ ପ୍ରେରଣ କଲେ। ମେ ମାସର 7 ତାରିଖ 1946 ମସିହାରେ ସେହି ସମାନ ଧରଣ ବିଷୟଟି ଘଟିଥିଲା। ତତ୍ପରେ ଅନ୍ୟ ଏକ ବିଷୟ ଅଟେ ଯାହାକି ମୋତେ ଏହାକୁ ବୁଝିବାକୁ ପ୍ରେରଣା ଦିଏ, ତାହା ସନ୍ତାନ ମାନଙ୍କ ହୃଦୟକୁ ପିତୃଗଣଙ୍କ ଆଡ଼କୁ ଫେରାଇ ଆଣିବାର କାର୍ଯ୍ୟଟି ଅଟେ। ପୁଣି ପିତୃଗଣଙ୍କ ହୃଦୟକୁ ସନ୍ତାନଗଣଙ୍କ ପ୍ରତି ଫେରାଇ ଆଣିବାର ସମାଚାର ପ୍ରତି ଫେରାଇ ଆଣିବାର କାର୍ଯ୍ୟ ଅଟେ। ମଲାଖି 4:4 ତୃତୀୟ ଅଧ୍ୟାୟ ସେପରି ନୁହେଁ, ମାତ୍ର 4 ଅଧ୍ୟାୟକୁ ବିବେଚନା କରନ୍ତୁ। ଅନ୍ୟ ଏକ ବିଷୟ, ମୋର ପୁତ୍ର ବିଲି ଆଉ ମୁଁ ପୁଣି ଭାଇ ଏରନ୍ ବାକ୍ସଟର ଆମମାନେ ସମସ୍ତେ ଯେତେବେଳେ ପାଲେଷ୍ଟାଇନ୍ର ଯାତ୍ରା ପଥରେ ଥିଲୁ, ଭାଇ ଆର୍ଗନ୍ ବ୍ରାଇଟ୍ଙ୍କ ପ୍ରୟାସରେ ଆମମାନେ ଜିହୁଦୀମାନଙ୍କ ସହିତ ଯେତେବେଳେ ଭେଟ କରିଥିଲୁ, ପୁଣି ଉପାସନା ଗୁଡ଼ିକୁ ସେମାନେ ଦେଖିଥିଲେ ଆଉ ଲିମି ପେଟ୍ରସ୍ ସେହି ବାଇବଲ ଗୁଡାକୁ ସେମାନଙ୍କ ପାଖକୁ ପ୍ରେରଣ କରିଥିଲେ। ଆଉ ସେ ଏପରି କହିଥିଲେ, ସେହି ଜିହୁଦୀ ଗଣ ଆସିଥିଲେ, ପୁଣି କହିଥିଲେ ଇସ୍ରାଏଲର ଦଳେ ନେତୃଶ୍ରେଣୀୟ ଲୋକଙ୍କୁ ଆପଣମାନେ ଯଦି ଏଠାକୁ ଡାକି ଆଣିବେ, ମୋହର କହିବାର ତାତ୍ପର୍ଯ୍ୟ ଏହିକି ଯେ ସେହି ନୂତନ ରାବିମାନଙ୍କ ନିମନ୍ତେ ନୁହେଁ, ଯେଉଁମାନେ ଆପଣମାନଙ୍କ ରୀତିନୀତି ଗୁଡାକ ସହିତ ଆବଦ୍ଧ ହୋଇ ରହିଛନ୍ତି, ମାତ୍ର ପ୍ରକୃତ ଇସ୍ରାଏଲି ନେତାମାନଙ୍କ ନିମନ୍ତେ ଅଟେ। ସେମାନଙ୍କୁ ଡାକି ଏକତ୍ର କରନ୍ତୁ। ଆମ୍ଭେମାନେ ତ ଏହି ନୂତନ ନିୟମକୁ ପାଠ କରିସାରିଛୁ, ପୁଣି ଆମମାନେ ଅବଗତ ହୋଇସାରିଛୁ ଯେ ମସିହ ଯେତେବେଳେ ଆସିବେ ସେ ସମରିଆ ନାରୀ ପରି ଆମମାନଙ୍କୁ ସୁଦ୍ଧା ଏହି ସବୁ ବିଷୟ ଜଣାଇବେ। କାରଣ ଆମମାନଙ୍କୁ ଜଣା ମୂଷା ଏପରି କହିଥିଲେ ଯେ ଆମମାନଙ୍କ ମସିହ ଜଣେ ଭାବବାଦୀ ହେବେ। ତତ୍ପରେ ଆପଣ ମାନେ ସେମାନଙ୍କୁ ଯେତେବେଳେ କହିଦେଇପାରନ୍ତି, ପୁଣି ଧର୍ମଶାସ୍ତ୍ରରୁ ସେମାନଙ୍କୁ ତାହା ଦର୍ଶାଇ ଦେଇପାରନ୍ତି, ଯାହାକୁ ଆଜିର ରାତ୍ରିକାଳୀନ ସମାଚାରରେ ଆମେ ଲାଭ କରିବୁ, ଅର୍ଥାତ୍ ସେମାନେ ଅନ୍ଧ କରାଯାଇଥିଲେ, ପୁଣି ସେମାନଙ୍କ ହୃଦୟକୁ ବିଦ୍ଧ କରାଯାଇଥିଲା, ଯେପରିକି ବିଜାତିମାନଙ୍କର ଏକ ଗୋଷ୍ଠୀ ଗ୍ରହଣ କରାଯାଇପାରନ୍ତି, ଯେପରିକି ବିଜାତିମାନଙ୍କ ନିମନ୍ତେ ଆମ୍ଭମାନଙ୍କୁ ମଧ୍ୟସ୍ଥତାର ଏକ ସୁଯୋଗର ସମୟ ମିଳିପାରେ। ପୁଣି ଯୋସେଫଙ୍କ ସମୟରେ ସେମାନଙ୍କର ହୃଦୟକୁ ଯେପରି କଠିନ କରାଯାଇଥିଲା, ଠିକ ସେହିପରି ଭାବରେ ସେମାନଙ୍କର ହୃଦୟକୁ ସେତେବେଳେ ମଧ୍ୟ କଠୋର କରାଯାଇଥିଲା, ପୁଣି ସେପରି ଭାବରେ ଅନ୍ୟାନ୍ୟ ବିଷୟ ଗୁଡ଼ିକ ସୁଦ୍ଧା। ତତ୍ପରେ ସେହି ଜିହୁଦୀମାନଙ୍କୁ କୌଣସି ଏକ ସ୍ଥାନରେ ଏକତ୍ରିତ କରି ପୁଣି ସମାଗମ ମଧ୍ୟରୁ ସେହି ବ୍ୟକ୍ତିମାନଙ୍କୁ ଡାକି ଆଣି ଯେପରି ଭାବରେ ସେହି ବିଜାତିମାନଙ୍କ ପ୍ରତି ଆପଣ ଏଠାରେ କରୁଅଛନ୍ତି, ପବିତ୍ର ଆତ୍ମାଙ୍କ ପ୍ରେରଣା ଦ୍ୱାରା ସେପରି କରୁଛନ୍ତି, ଠିକ ସେହିପରି କାର୍ଯ୍ୟକୁ ତତ୍ପରେ କରନ୍ତି। ଯେହେତୁ ସେମାନେ ଏପରି କହିଥିଲେ, ଯଦି ଏହି ଯୀଶୁ ନାମଧାରୀ ବ୍ୟକ୍ତି ସେ ଯଦି ମସିହ ଅଟନ୍ତି, ପୁଣି ଆପଣମାନଙ୍କର ସକଳ ବଚନ ଯଦି ସତ୍ୟ କଥା ହୋଇଥାଏ, ତେବେ ତ ସେ ଆଦୌ ମୃତ ନୁହନ୍ତି, ମାତ୍ର ସେ ଜୀବିତ ଅଟନ୍ତି। ଆଉ ସେ ଯଦି ଜୀବିତ ଅଟନ୍ତି, ତେବେ ସେ ଏହିସବୁ ମହତ୍ କର୍ମକୁ ଅବଶ୍ୟ କରିବେ, ଯେହେତୁ ସେ ଆପଣଙ୍କ ଦାସମାନଙ୍କୁ ଆପଣଙ୍କ ଶିଷ୍ୟଙ୍କୁ ତାହାରି ପ୍ରତିଜ୍ଞା କରିଛନ୍ତି। ତତ୍ପରେ ମାଓବାଦୀମାନଙ୍କ ଚିହ୍ନକୁ ପ୍ରଗଟ କରିବାର କାର୍ଯ୍ୟକୁ ଆମମାନେ ତାଙ୍କଠାରେ ଯଦି ଦେଖିପାରିବୁ, ତେବେ ସେ ଯେ ମସିହ ଅଟନ୍ତି ତାହା ଆମମାନେ ବିଶ୍ୱାସ କରିବୁ। କିପରି ସିଦ୍ଧର ବିଷୟ, ପ୍ରକୃତରେ ନିରାଟ ସତ୍ୟ କଥା, ତେବେ ତାହା କଣ କରିବ? ନେତାମାନଙ୍କ ଗହଣରେ କେବଳ ଗୋଟିଏ ଦିନ ମଧ୍ୟରେ ଏକ ରାଷ୍ଟ୍ର ଉତ୍ପନ୍ନ ହେବ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଏ କଥାକୁ କହିବେ ଯେ ଆମେମାନେ ତାହା ଜାଣୁ। କାରଣ ସେହି ରାବି ଜଣଙ୍କ ଯେତେବେଳେ ସେ କଥାକୁ କହନ୍ତି, ସେତେବେଳେ ଏହା ତାହାକୁ ସମାଧାନ କରିଥାଏ। କେବଳ ଦିନକର ମଧ୍ୟରେ ଏକ ରାଷ୍ଟ୍ର ଉତ୍ପନ୍ନ ହେବ, ଦିନକର ମଧ୍ୟରେ ଇସ୍ରାଏଲ ଜାତ ହେବ। ମୁଁ ମୋହର ଯାତ୍ରା ପଥରେ ଥିଲି, ପୁଣି ମିଶ୍ର ଦେଶର କାଏରରେ ଠିଆ ହୋଇଥିଲି, ମୋର ହସ୍ତରେ ଟିକେଟଟାକୁ ଧରିଥିଲି, ପୁଣି ଡକାଯିବାର ସମୟଟି ଆହୁରି 15-20 ମିନିଟ ସମୟ ବାକି ଥିଲା। ସେମାନେ ଡାକିବା ନିମନ୍ତେ ପ୍ରସ୍ତୁତ ହେଉଥିଲେ, ପୁଣି ଏବନୀରୁ ଏବନୋଇ କାଠରେ ବନାଯାଇଥିବା ସେହି ଛୋଟ ହାତୀକୁ ଦେଖିବା ନିମନ୍ତେ ମୁଁ ତଳକୁ ଆସିଥିଲି, ଯାହାର ଶୁଣ୍ଢଟି ହାତୀ ଦାନ୍ତରେ ପ୍ରସ୍ତୁତ କରାଯାଇଥିଲା। ମୋହର ଜନୈକ ଚିକିତ୍ସକ ବନ୍ଧୁ ସେମ୍ ଆଜିଆରଙ୍କୁ ପେପର ୱେଟ ରୂପେ ବ୍ୟବହାର କରିବା ନିମନ୍ତେ ମୁଁ ତାହାକୁ ପ୍ରେରଣ କରିବାକୁ ମନସ୍ଥ କରିଥିଲି। ମୁଁ ତାହାରି ଆଡ଼କୁ ଏକ ଲୟରେ ଚାହିଁ ରହିଥିଲି, ଆଉ ଠିକ୍ ସେହି ସମୟରେ କେହି ଜଣେ ମୋତେ କହିଲେ, ବର୍ତ୍ତମାନ ଏହା ସେହି ସମୟ ନୁହେଁ, ତୁମେ ପାଲେଷ୍ଟାଇନ୍ରୁ ବାହାରେ ରୁହ, ତୁମେ ପାଲେଷ୍ଟାଇନ୍ରୁ ଦୂରେଇ ରୁହ। ସୁତରାଂ ମୁଁ ଏପରି ବିଚାର କଲି, ତାହାକୁ ସେପରି ଚିନ୍ତା କରିବାର ବ୍ୟକ୍ତିଟି କେବଳ ମୁଁ ହିଁ ଅଟେ, ଆଉ ମୁଁ ବଢି ଯାଇଥିଲି। କେହି ଜଣେ ପୁଣି କହିଲେ, ଏହା ସେହି ଯୋଗ୍ୟ ସମୟ ଆଦୌ ନୁହେଁ। ତତ୍ପରେ ବିମାନ ଘାଟିର ପଛପାଖକୁ ମୁଁ ଚାଲିଗଲି, ପରମେଶ୍ୱରଙ୍କ ଆଡ଼କୁ ମୁଁ ନିଜର ମସ୍ତକ ଉଠାଇଲି ଆଉ କହିଲି, ହେ ପରମେଶ୍ୱର, ଆପଣ କଣ ତଦ୍ୱାରା ମୋ ସଙ୍ଗେ ଆଳାପ କରୁଛନ୍ତି? କହିଥିଲେ, ଏହା ସେହି ସମୟ ନୁହେଁ, ପାଲେଷ୍ଟାଇନ୍ରୁ ବାହାରେ ରୁହ, ସେଠାକୁ ଆଦୌ ଯାଉ ନାହିଁ, ଏହା ସେହି ଉପଯୁକ୍ତ ସମୟ ଆଦୌ ନୁହେଁ। ତତ୍ପରେ ମୁଁ ମୋର ଟିକେଟକୁ ନେଇ ତାହାକୁ ବଦଳାଇଲି, ପୁଣି ସେଠାରୁ ଚାଲି ଆସି ରୋମ୍ ଦେଇ ଯାତ୍ରା କଲି, ପୁଣି ଲିସବର୍ନକୁ ଫେରି ଆସିଲି, ଯାହାକି ପର୍ତ୍ତୁଗୀଜରେ ରହିଛି, ପୁଣି ସେଠାରୁ ଯୁକ୍ତରାଷ୍ଟ୍ର ଆମେରିକାକୁ ଫେରି ଆସିଲି। ସମୟଟି ଅଦ୍ୟାବଧି ଉପସ୍ଥିତ ହୋଇନାହିଁ, ବିଜାତୀୟମାନଙ୍କ ଅଧମତା ଅଦ୍ୟାବଧି ଶେଷ ହୋଇନାହିଁ, କେବଳ ଶେଷ ସ୍ଥାନକୁ, ପିଆଲାର ଶେଷ ସୀମାକୁ କେବଳ ପହଞ୍ଚିଛି, ମାତ୍ର ଭରି ନାହିଁ, ତଥାପି ଏକଦା ତାହା ଭରିଯିବ। ତଥାପି ପରମେଶ୍ୱର ଜଣେ ବ୍ୟକ୍ତିଙ୍କୁ ସେଠାକୁ ଅବଶ୍ୟ ପ୍ରେରଣ କରିବେ, ଯିଏକି ଜଣେ ଭାବବାଦୀ ଅଟନ୍ତି, ପୁଣି ସେମାନଙ୍କୁ ପ୍ରମାଣ କରି ତାହା ଦେଖାଇଦେବେ। ତେଣୁ ସେ ଯେକୌଣସି ସ୍ଥାନରେ ଥାଆନ୍ତୁ ନା କାହିଁକି, ଈଶ୍ୱର ନିଶ୍ଚିତ ରୂପେ ତାହାଙ୍କୁ ଯେ ଉଦିତ କରିବେ ତାହା ମୁଁ ଭରସା କରେ, ସେ ହିଁ ତାହାଙ୍କୁ ଯଥାଶୀଘ୍ର ଉଦିତ କରିବେ। ତାହାଙ୍କୁ ଯେ ନିଶ୍ଚିତ ରୂପେ ଆସିବାକୁ ଅଛି ସେ କଥାକୁ ମୁଁ ବିଶ୍ୱାସ କରେ। ଏହା ତ ସେ ବିଷୟଟି ଅଟେ ଯାହାକୁ ଆମମାନେ ଅଧ୍ୟୟନ କରୁଛୁ, ଅର୍ଥାତ୍ ଆମମାନେ ଅତି ନିକଟବର୍ତ୍ତୀ ଅଟୁ। ତତ୍ପରେ ମନେ ରଖନ୍ତୁ, ଯେଉଁ ମୁହୂର୍ତ୍ତରେ ଯିହୁଦୀଗଣ ଖ୍ରୀଷ୍ଟଙ୍କୁ ଗ୍ରହଣ କରନ୍ତି, ବିଜାତୀୟ ମଣ୍ଡଳୀଟି ଚାଲିଯାଇ ସାରିଥିବ, ତାହାର ସୁଯୋଗଟି ଶେଷ ହୋଇସାରିଥିବ। ତତ୍ପରେ ବିଜାତୀୟମାନଙ୍କ ପରେ ବିପତ୍ତି ଗୁଡାକ ଉର୍ଦ୍ଧ୍ୱରେ ପତିତ ହୋଇ ମହାସଙ୍କଟ କାଳରେ ସେମାନଙ୍କର ସର୍ବନାଶ ଘଟାଇବ। ତଥାପି ମନୁଷ୍ୟଗଣ କିପରି କହିଥାନ୍ତି, ସୁପ୍ରସିଦ୍ଧ ଶିକ୍ଷକଗଣ କିପରି ଶିଖାଇଥାନ୍ତି, ପୁଣି ଏହି ପ୍ରକାର ମନସାକୁ ପୋଷଣ କରି ବାଇବଲକୁ ଅଧ୍ୟୟନ କରନ୍ତି ଆଉ କହନ୍ତି ଯେ ମଣ୍ଡଳୀ ମହାନ ସଙ୍କଟର ସମୟ ଦେଇ ଗତି କରିବ, ଯେତେବେଳେ କି ବାଇବଲ ଧର୍ମଶାସ୍ତ୍ର ମଧ୍ୟରେ ସେପରି ବିଷୟକୁ କହିବାର କୌଣସି ଯୁକ୍ତିଯୁକ୍ତ ପ୍ରମାଣ ଆଦୌ ନାହିଁ, ସେମାନେ ଗୋଟିଏ ମାତ୍ର ପ୍ରମାଣକୁ ସୁଦ୍ଧା ଲାଭ କରିନାହାନ୍ତି। ଜନୈକ ବ୍ୟକ୍ତି କିଛି ଦିନ ପରେ ମୋତେ ଏପରି କହିଥିଲେ, ଆରେ ବା ଭଉଣୀ, ମ୍ୟାକପର୍ସନ୍ ଏପରି ଶିଖାଇଥିଲେ ଯେ ମଣ୍ଡଳୀଟି ମହାନ ସଙ୍କଟର ଦିନ ଦେଇ ଗତି କରିବ, ଯେହେତୁ ସେହି ସମୟରେ ଆମମାନେ ପ୍ରଜ୍ୱଳିତ ହେଉଥିବା ଆଲୋକ ପରି ଜାଜଲ୍ୟମାନ ହେବୁ। ତେବେ ତ ତାହା ସେହି ସମୟ ନିମନ୍ତେ ଇସ୍ରାଏଲ ହିଁ ଅଟେ, ମାତ୍ର ବିଜାତୀୟଗଣ ଆଦୌ ନୁହନ୍ତି। ମଣ୍ଡଳୀଟି ବିଜାତୀୟଗଣ ଉର୍ଦ୍ଧ୍ୱକୁ ନିଆଯାଇ ସାରିଥିବେ, ସେମାନଙ୍କୁ ମହାସଙ୍କଟର ସମୟ ମଧ୍ୟ ଦେଇ ଆଦୌ ଯିବାକୁ ପଡିବ ନାହିଁ। ପ୍ରକାଶିତ ବାକ୍ୟର 17 ପର୍ବରେ ମହା ଅଜଗରଟି ଆପଣାର ମୁଖରୁ ନଦୀ ପରି ଜଳ ଉଦ୍ଗାର କଲା, ପୁଣି ଅବଶିଷ୍ଟାଂଶଙ୍କ ସହିତ ସୁପ୍ତ କନ୍ୟାଗଣଙ୍କ ସହିତ ଯୁଦ୍ଧ କଲା। ମାତ୍ର ପ୍ରକୃତ ମଣ୍ଡଳୀଟି ତ ଉର୍ଦ୍ଧ୍ୱକୁ ନୀତ ହୋଇ ସାରିଛି, ଏହି ସମୟର ଅନ୍ତରାଳରେ କନ୍ୟା ତ ବିବାହ ଭୋଜକୁ ଯାଇସାରିଥିବ, ସେହି ଯୋଗ୍ୟ ସମୟର ଅନ୍ତରାଳରେ ସପ୍ତାହର ଶେଷ ଭାଗରେ କନ୍ୟା ଅର୍ଥାତ୍ ବିଜାତୀୟ ମଣ୍ଡଳୀଟି ବିବାହ ଭୋଜରେ ସହଭାଗିତା ରଖି ଯୋଗଦାନ କରୁଥିବ। ତତ୍ପରେ ଯାଇ ମହାସଙ୍କଟ ସମୟ ଉପସ୍ଥିତ ହେବ, ସେତେବେଳେ ପଙ୍ଗପାଳ ଗୁଡିକ ପୁଣି ବିଭିନ୍ନ ଧରଣର ସଙ୍କଟ, ପୁଣି ସେପରି ଧରଣର ବିପତ୍ତି ଗୁଡାକ ମଣ୍ଡଳୀ ଉପରେ ପତିତ ହେବ। ତତ୍ପରେ ଶେଷ ଭାଗରେ ଯୁଗାନ୍ତ ସମୟରେ ପ୍ରକାଶିତ ବାକ୍ୟ 19 ଅଧ୍ୟାୟର ଶେଷ ଭାଗରେ ସେଠାରେ ସେ ଆପଣାର ବରଙ୍କ ସହିତ ଆସି ଉପସ୍ଥିତ ହୁଏ। ରାଜାମାନଙ୍କ ରାଜା ପୁଣି ପ୍ରଭୁମାନଙ୍କ ପ୍ରଭୁ ଅଟନ୍ତି, ତାହାଙ୍କ ବସ୍ତ୍ର ରକ୍ତରେ ଡୁବିତ ହୋଇଥିଲା, ଆଉ ସ୍ୱର୍ଗୀୟ ସେନାବାହିନୀ ଧଳା ରଙ୍ଗର ଅଶ୍ୱଗୁଡାକ ଉପରେ ଆରୋହଣ କରି ତାଙ୍କ ସହିତ ଆସୁଅଛନ୍ତି। ସେହି ସମୟରେ ସେ ଉପସ୍ଥିତ ହୁଏ, 1,000 ବର୍ଷର ରାଜତ୍ୱ ପାଇଁ ଆପଣଙ୍କର ଯୋଗ୍ୟ ସ୍ଥାନଟିକୁ ଗ୍ରହଣ କରିନେବାକୁ ଆସେ। ଆମେନ୍। ଓହୋ, ଚମତ୍କାର! ଆପଣମାନେ ଏହାକୁ କିପରି ଭାବରେ ସମ୍ପାଦନ କରନ୍ତି? ନିଜ ଜୀବନରେ ଏହାକୁ ଆପଣମାନେ ସର୍ବଶ୍ରେଷ୍ଠ କରି ପରିଚିତ କରାନ୍ତି। ଆପଣମାନେ ଏପରି ଯୋଗ୍ୟ ଜୀବନଟିଏ ବ୍ୟତୀତ କରନ୍ତି ଯାହାକି ଏପରି ପ୍ରକାଶ କରି କହିପାରେ, ସେହି ଜଣକ ଖ୍ରୀଷ୍ଟଙ୍କ ଜଣେ ପ୍ରକୃତ ସେବକ ଅଟନ୍ତି। ସେହିପରି ଭାବରେ ଆପଣମାନେ ଏହି ନାମଟିକୁ ବଡ଼ିମା ପ୍ରଦାନ କରନ୍ତି। ଆସନ୍ତୁ ତାହାକୁ ଆମମାନେ ଲକ୍ଷ୍ୟ କରିବା। ଆରେ ବା, ଆପଣ ତାହାଙ୍କୁ ସ୍ନେହ କରନ୍ତି ନାହିଁ କି? ଆରେ କି ଚମତ୍କାର! ବର୍ତ୍ତମାନ ଆମ ମାନଙ୍କର ଚଳାଶୁଣା ସେ ଛୋଟ ଗୀତଟି ଅଟେ। ବହୁ ବର୍ଷ ପୂର୍ବେ ଏକ ଗୋରୁକୁଣ୍ଡରେ ଏହା ପ୍ରକୃତରେ ସେପରି ତାହା ହିଁ ମୁଁ ଜାଣେ। ଜଣେ ଶିଶୁ ମନୁଷ୍ୟମାନଙ୍କୁ ସେମାନଙ୍କ ପାପରୁ ମୁକ୍ତ କରିବାକୁ ଜନ୍ମିଥିଲେ। ସମୁଦ୍ର କୂଳରେ ଅନନ୍ତକାଳ ସ୍ଥାୟୀ ମେଷ ରୂପେ ଯୌନ ତାହାଙ୍କୁ ଦର୍ଶନ କରିଥିଲେ। ସେହି ମେଷଟି ସପ୍ତ ମୋହରର ପୁସ୍ତକଟିକୁ ହସ୍ତଗତ କରିଛନ୍ତି। ପୃଥିବୀରେ ଆଉ ସ୍ୱର୍ଗରେ ତାହାକୁ କରଗତ କରିବା ନିମନ୍ତେ କେବଳ ସେହି ମେଷ ହିଁ ଯୋଗ୍ୟବନ୍ତ ଅଟନ୍ତି।
A babe was born to save men from their sin. John saw him on the shore, the Lamb forevermore. Oh, blessed be the name of the Lord. Oh, blessed be the name.
ମୁଁ ଆରାଧନା କରିବାକୁ ଭଲ ପାଏ। ଆପଣମାନେ ସେପରି କରନ୍ତି ନାହିଁ କି? ପୁଣି ଆମମାନେ ଆରାଧନାଳୟକୁ କେବଳ ଏକ ସନ୍ଦେଶ ଶୁଣିବାକୁ ଆସିନଥାଉ, ଯଦ୍ୟପି ଏହା ତାହା ସହିତ ଅଗ୍ରସର ହୁଏ, କିନ୍ତୁ ଉପାସନା କରିବା ନିମନ୍ତେ ଆମମାନେ ଆରାଧନାଳୟକୁ ଆସିଥାଉ। ଆତ୍ମାରେ ପୁଣି ସତ୍ୟତାରେ ଉପାସନା କରିବାକୁ ଆସିଥାଉ। ଆପଣମାନେ ତ ସତ୍ୟକୁ ଶ୍ରବଣ କଲେ, ଆଉ ତାହା ବଚନ ଅଟେ, ବୁଝନ୍ତି ତ? ପୁଣି ଉପାସନା କରିବାଟା ତାହା ତ ତାଙ୍କ ପ୍ରତି ନିଜକୁ ବ୍ୟକ୍ତ କରି ପ୍ରସ୍ତୁତ କରିବା ବିଷୟ ଅଟେ, ବୁଝନ୍ତି ତ? ଆହେ ଗାଲିଲିର ସେହି ବ୍ୟକ୍ତିଙ୍କୁ ମୁଁ ସ୍ନେହ କରେ। ସେହି ଗୀତଟିର ପରେ ତାଙ୍କଟିଏ ଆମମାନଙ୍କୁ ଦିଅନ୍ତୁ। ଆଜ୍ଞା, ହଁ, ସେପରି। ଟେଡି, ତୁମେ ଏହାକୁ ଜାଣ କି? ଏତେବେଳେ ମୁଁ ଭୁଲି ଯାଉଛି। ଆସନ୍ତୁ ଦେଖିବା, ଆସନ୍ତୁ ଚେଷ୍ଟା କରିବା।
He's forgiven all my sins, placed the Holy Ghost within. Oh, I love, love that man of Galilee. The publican went to pray in the temple there one day. He cried, oh Lord, be merciful to me. He was forgiven of every sin and a deep place within. He said, come see this man from Galilee. Oh, I love that man from Galilee, from Galilee. For he's done so very much for me. He's forgiven all my sins, placed the Holy Ghost within. Oh, I love, love that man of Galilee.
The dumb was made to talk. That power was spoken with love upon the sea. The blind was made to see. I know it could only be the power of that man from Galilee.
Hallelujah.
Oh, I love that man from Galilee, from Galilee. For he's done so very much for me. He's forgiven all my sins, placed that Holy Ghost within. Oh, I love, love that man from Galilee.
ଏହି ପଙ୍କ୍ତିଟିର ଭାବାର୍ଥକୁ ବର୍ତ୍ତମାନ ଶ୍ରବଣ କରନ୍ତୁ।
The woman at the well, he all her sins itself. How five husbands she had at that time.
That's him.
She was forgiven of every sin, and the deep peace came with her. Then she cried, come see that man from Galilee. Oh, I love that man from Galilee, from Galilee. For he's done so very much for me. He's forgiven all my sins, placed the Holy Ghost within. Oh, I love, love that man from Galilee.
Mu tanko sneha kare apamane separi karanti nahi ki मोहर सर्वांतकरण सहित मुपरी करें आपने करती ना कि से अति आश्चर्यजनक त्राता नुहत कि ଆସନ୍ତୁ ନିଜ ନିଜର ମସ୍ତକକୁ ଅବନତ କରିବା, ପୁଣି ଏହା ଉପରେ ବିଚାର କରିବା।
From all sin and shame, wonderful is my Redeemer, praise His name. Oh, wonderful, wonderful, Jesus is to me. Counselor, the Prince of Peace, mighty God.
ଆହେ ଏହାରି ଉପରେ ଟିକେ ଚିନ୍ତା କରନ୍ତୁ।
And a full salvation, saving me, what does he do? Keeping me from all sin and shame, right above it. Oh, wonderful is my Redeemer, praise him.
ବର୍ତ୍ତମାନ ସମବେତ ହୋଇ ଗାଇବା।
Thank you.
ମୁଁ ଉଦ୍ଧାର ପାଇସାରିଛି, ତେଣୁ ଅତ୍ୟନ୍ତ ଖୁସି ଅଟେ। ତାଙ୍କର ଆଗମନ ପାଇଁ ମୁଁ ଅପେକ୍ଷା କରୁଅଛି, ତେଣୁ ମୁଁ ଅତି ଆନନ୍ଦିତ ଅଟେ। ଯଦି ଆମମାନେ ଏହାକୁ ସେପରି ଅର୍ଥ କରି ପ୍ରକୃତରେ କହୁଥାଉ, ତେବେ ନିଜ ନିଜର ମସ୍ତକ ଉର୍ଦ୍ଧକ କରୁ। ଆପଣମାନେ ତାଙ୍କୁ ସ୍ନେହ କରନ୍ତି କି? ତେବେ ତ ଆପଣମାନଙ୍କୁ ପରସ୍ପରକୁ ଅବଶ୍ୟ ପ୍ରେମ କରିବାକୁ ହିଁ ଅଛି। କାରଣ ଯେଉଁମାନଙ୍କୁ ଆପଣମାନେ ଦେଖିପାରନ୍ତି, ଏପରିକି ଏହି ସ୍ଥାନରେ ଦେଖିପାରନ୍ତି, ଯଦି ସେମାନଙ୍କୁ ଆପଣମାନେ ସ୍ନେହ କରି ନ ପାରନ୍ତି, ତେବେ ଯାହାଙ୍କୁ ଆପଣମାନେ ଆଦୌ ଦେଖିନାହାନ୍ତି, ତାହାଙ୍କୁ କିପରି ଭାବରେ ଆପଣମାନେ ସ୍ନେହ କରିପାରନ୍ତି? ତେଣୁ ଆସନ୍ତୁ ପରସ୍ପରର ହସ୍ତ ଧରି କରବର୍ଦ୍ଧନ କରିବା, ପୁଣି ଏପରି କହିବା। କେବଳ ବିଚାର କରନ୍ତୁ, ସେହି ମହାନ ପ୍ରକାଶନକୁ ଆମମାନଙ୍କ ନିକଟରେ ସେ ପ୍ରକାଶ କରିଥିଲେ। ଆମ୍ଭେମାନେ ତାଙ୍କୁ ସ୍ନେହ କରୁନାହୁଁ କି? ସେ ଚମତ୍କାର ନୁହନ୍ତି କି? ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ପାଇଁ ଆମମାନେ କିପରି ଧନ୍ୟବାଦୀ ନ ଅଟୁ! ସେ ଆମମାନଙ୍କୁ ଆଦୌ ଭୁଲନ୍ତି ନାହିଁ। ଦେଖ, ମୁଁ ତୁମମାନଙ୍କ ସହିତ ସଦାସର୍ବଦା ଅଛି, ଏପରିକି ଯୁଗାନ୍ତ ପର୍ଯ୍ୟନ୍ତ। ଦାନିଏଲଙ୍କ 70 ସପ୍ତାହର ବିଷୟବସ୍ତୁକୁ ଆପଣମାନେ ଉପଭୋଗ କରୁଛନ୍ତି କି? ଆପଣମାନେ ତାହାଙ୍କୁ ସ୍ନେହ କରନ୍ତି ନାହିଁ କି? ଏହା କଣ କରିଥାଏ? ଆପଣଙ୍କର ସର୍ବାନ୍ତକରଣ ସହିତ କେବଳ ତାହାଙ୍କର ଉପାସନା କରନ୍ତୁ। ହେ ପ୍ରଭୁ ଯୀଶୁ, କୌଣସି ଏକ ବିଶେଷ ଘଟଣା ଯେ ନିକଟବର୍ତ୍ତୀ ହେଉଅଛି, ପୁଣି ଆମମାନେ ଯେ ତାହାର ସନ୍ନିକଟବର୍ତ୍ତୀ ହେଉଅଛୁ, ଏ ବିଷୟକୁ ଆମମାନେ ଲକ୍ଷ୍ୟ କରୁଅଛୁ। ଯିଶାୟ ଭାବବାଦୀ ଏହାରି ସମ୍ବନ୍ଧରେ କହିଥିଲେ, ଜିରିମିଆ ସୁଦ୍ଧା ଏହାରି ବିଷୟରେ ଭାବବାଣୀ କରି କହିଥିଲେ। ଦାନିଏଲ ପଛକୁ ଫେରି ସେମାନେ ଯେ କେଉଁ ଘଟଣା ବିଷୟରେ କହିଥିଲେ ତାହାକୁ ଲକ୍ଷ୍ୟ କରିଥିଲେ। ଏହା ତ ତାଙ୍କର ହୃଦୟକୁ ଆନ୍ଦୋଳିତ କରି ପକାଇଥିଲା। ତତ୍ପରେ ସ୍ୱର୍ଗ ଆଡ଼କୁ ଉର୍ଦ୍ଧ୍ୱମୁଖୀ ହୋଇ ସେ ସୁସ୍ଥିର ହୋଇ ବସିଥିଲେ। ସେ ଉପବାସ କରିଥିଲେ, ଚଟବସ୍ତ୍ର ପରିଧାନ କରିଥିଲେ, ଆଉ ପାଉଁଶ ଉପରେ ବସିଥିଲେ। ସେ ଆପଣାର ପ୍ରଜାବର୍ଗଙ୍କୁ ଯେପରି ସତର୍କ କରିଦେଇପାରନ୍ତି, ସେହି ହେତୁରୁ ଶ୍ରବଣ କରିବାକୁ ଚାହିଁଥିଲେ। ହେ ପ୍ରଭୁ, ସକଳ ପୁସ୍ତକରୁ, ତତ୍ପରେ ଆପଣଙ୍କ ସକଳ ଧର୍ମଶାସ୍ତ୍ରରୁ ଆମମାନେ ସେ କଥାକୁ ଲକ୍ଷ୍ୟ କରିଥାଉ। ଯିଶାୟଙ୍କ ପୁସ୍ତକରୁ, ଜିରିମିଆଙ୍କ ପୁସ୍ତକରୁ ଆମମାନେ ସେଗୁଡ଼ାକୁ ଲକ୍ଷ୍ୟ କରିଥାଉ। ପୁଣି ଯାକୁବଙ୍କ ପୁସ୍ତକରୁ, ଯୋହନ, ଲୁକ, ମାର୍କ, ମାଥିଉ, ପ୍ରକାଶିତ ବାକ୍ୟର ସକଳ ପୁସ୍ତକରୁ ଆମମାନେ ଲକ୍ଷ୍ୟ କରୁଅଛୁ ଯେ ଆମମାନେ ଯୁଗାନ୍ତ ସମୟର ଅତି ନିକଟବର୍ତ୍ତୀ ହେଉଅଛୁ। ତତ୍ପରେ ପ୍ରାର୍ଥନା କରିବା ନିମନ୍ତେ ଆମମାନେ ଆପଣମାନଙ୍କ ମୁଖକୁ ସ୍ୱର୍ଗ ଆଡ଼କୁ ଉଠାଇ ରଖିଅଛୁ। ପୁଣି ନିବେଦନ ସହିତ ଜାଣିବାକୁ ଚାହୁଁଛୁ ଯେ ହେ ପ୍ରଭୁ, ଆମମାନେ କେଉଁ ସମୟ ମଧ୍ୟରେ ବାସ କରୁଅଛୁ। ଦିବସର ଜ୍ୟୋତି ଯେ ପ୍ରକାଶିତ ହେଉଅଛି, ସେ ବିଷୟକୁ ଆମମାନେ ଦେଖିବାକୁ ଆରମ୍ଭ କରିଅଛୁ। ତେଣୁ ହେ ପ୍ରଭୁ, ଆମମାନେ ଆପଣଙ୍କ ନିକଟକୁ ଆସୁଅଛୁ। ଏତେବେଳେ ଆମମାନଙ୍କ ବିଶ୍ୱାସ ଆପଣଙ୍କ ଆଡ଼କୁ ଦୃଷ୍ଟିପାତ କରିଥାଏ। ସକଳ ପ୍ରକାରର ଭାରକୁ, ସମସ୍ତ ପାପକୁ, ପୁଣି ସେହି ସବୁ ଛୋଟ କାଟ ଅବିଶ୍ୱାସ ବିଷୟ ଯାହାକି ଆମମାନଙ୍କୁ ଅତି ସହଜରେ ନିରୁତ୍ସାହ କରାଏ, ସେସବୁକୁ ଏକତରଫା କରି ଆମମାନେ ମହାନ ଆହ୍ୱାନର ଗନ୍ତବ୍ୟ ମାର୍ଗରେ ଧାବମାନ ହେଉଅଛୁ। ଏହାକୁ ବୁଝିବା ଯୋଗୁଁ ଯେ ଆମର ସମୟଟି ଅତି ସୀମିତ ଅଟେ। ହେ ପ୍ରଭୁ, ଏଠାରେ ଉପସ୍ଥିତ ଥିବା ଜନତାଙ୍କୁ ଆପଣ ଆଶୀର୍ବାଦ କରନ୍ତୁ। ସେମାନେ ଆପଣଙ୍କୁ ସ୍ନେହ କରନ୍ତି, ସେମାନେ ଆପଣଙ୍କର ସମ୍ପଦ ଅଟନ୍ତି, ସେମାନେ ବାହାରି ଆସିଛନ୍ତି। ଆପଣ ତ ସେହି ଜଣକ ଅଟନ୍ତି ଯିଏକି ପ୍ରଘଟନର କାର୍ଯ୍ୟକୁ ସମ୍ପାଦନ କରୁଛନ୍ତି। ପୁଣି ଆପଣଙ୍କ ପ୍ରତି ଅପେକ୍ଷା କରି ରହିଥିବା ସମୟରେ ଆପଣ ଯେ ଆମମାନଙ୍କୁ ସେହି ସକଳ ବିଷୟ ପ୍ରଦାନ କରନ୍ତୁ, ଏଥିପାଇଁ ଆମମାନେ ପ୍ରାର୍ଥନା କରୁଅଛୁ। ହେ ପ୍ରଭୁ, ଅପରାହ୍ନ ସମୟର ଏକ ଉତ୍ତମ ଅଧ୍ୟୟନ ସମୟକୁ ଆମମାନଙ୍କୁ ପ୍ରଦାନ କରନ୍ତୁ, ଆମମାନଙ୍କୁ ବୁଝିବାକୁ ଜ୍ଞାନଟିକୁ ପ୍ରଦାନ କରନ୍ତୁ। ଆଜି ରାତିରେ ସତେଜାବସ୍ଥାରେ ଆମ ସମସ୍ତଙ୍କୁ ଫେରାଇ ଆଣନ୍ତୁ। ପ୍ରଭୁ, ହେ ଗାବ୍ରିଏଲଙ୍କର ଏହି ଷଷ୍ଠମୁଖୀ ଉଦ୍ଦେଶ୍ୟ ପରେ ମୁଁ ଯେତେବେଳେ ଅଧ୍ୟୟନରତ ହୁଏ, ସେତେବେଳେ ଆଜିର ଅପରାହ୍ନରେ ମୋତେ ଅଭିଷିକ୍ତ କରନ୍ତୁ। କାରଣ ଗାବ୍ରିଏଲ ଯଦି ଭେଟ କରିବାକୁ ଆସିଥିଲେ, ପୁଣି ଷଷ୍ଠମୁଖୀ ଉଦ୍ଦେଶ୍ୟର ଅର୍ଥକୁ ପ୍ରଦାନ କରିଥିଲେ, ତେବେ ହେ ପ୍ରଭୁ, ଆମ ସମସ୍ତଙ୍କୁ ନିହାତି ପକ୍ଷେ ଏହା ଜାଣିବାକୁ ହିଁ ଅଛି। ଆମ୍ଭେମାନେ ସକଳ ଧର୍ମଶାସ୍ତ୍ରରୁ ସେ କଥାକୁ ଅଧ୍ୟୟନ କରୁ, ପୁଣି ଆମମାନେ ଯେ ଅତି ନିକଟବର୍ତ୍ତୀ ସମୟ ପଦାର୍ପଣ କରିଅଛୁ, ସେ ବିଷୟକୁ ଜାଣିପାରୁଛୁ। ତେଣୁ ଆମେମାନେ ପ୍ରାର୍ଥନା କରୁ କି ଯେ ଆଜି ରାତ୍ରିକାଳରେ ଆପଣ ସେ ବିଷୟଟିକୁ ଆମମାନଙ୍କୁ ପ୍ରଘଟ କରିବେ। ହେ ପ୍ରଭୁ ପରମେଶ୍ୱର, ଆସନ୍ତା ରବିବାର ଦିନ ସେ ବିଷୟଟି ମଧ୍ୟରେ ଦିନଗୁଡ଼ାକୁ ବ୍ୟବସ୍ଥିତ କରାନ୍ତୁ। କିପରି ଯେ ହେବ ସେ କଥାକୁ ମୁଁ ଆଦୌ ଜାଣେ ନାହିଁ, ତଥାପି ସମୟର ଯୋଗ୍ୟ ବ୍ୟବସ୍ଥା ମଧ୍ୟକୁ ଆପଣ ଯେ ଆମମାନଙ୍କୁ କଢ଼ାଇ ଆଣିପାରନ୍ତି ତାହା ଆମକୁ ଜଣା। ହେ ପିତା, ଏହାକୁ ପ୍ରଦାନ କରନ୍ତୁ, ଆମମାନେ ଆପଣଙ୍କ ଆଡ଼େ ଚାହିଁ ରହିଅଛୁ। ଆମ୍ଭେମାନେ ପରସ୍ପରକୁ ସ୍ନେହ କରୁ, ପୁଣି ପରମେଶ୍ୱର ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଆମମାନଙ୍କ ସକଳ ପାପରୁ ଆମମାନଙ୍କୁ ଧୌତ କରିଅଛି। ଏତେବେଳେ ଆପଣଙ୍କ ଆଡ଼କୁ ଆମମାନେ ଅନାଇ ରହିଅଛୁ। ହେ ପିତା, ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମମାନେ ଆପଣଙ୍କ ଆଡ଼କୁ ଯେତେବେଳେ ଅପେକ୍ଷାରେ ରହିଅଛୁ, ଆମମାନଙ୍କୁ ସାହାଯ୍ୟ କରନ୍ତୁ।